ପରମେଶ୍ୱର, ମହାନ ଏବଂ ପରାକ୍ରମୀ ପରମେଶ୍ୱର, ଯିଏ ଆପଣା ଆତ୍ମାଙ୍କର ଶକ୍ତି ଦ୍ୱାରା ସମସ୍ତ କିଛି ବିଷୟକୁ ସୃଷ୍ଟି କରିଅଛନ୍ତି, ଆଉ ଆପଣାର ଏକମାତ୍ର ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପ୍ରକାଶିତ କରିଅଛନ୍ତି, ଯିଏକି ସ୍ୱତନ୍ତ୍ର ରୂପେ ପାପୀମାନଙ୍କ ନିମନ୍ତେ ମୃତ୍ୟୁବରଣ କରିଥିଲେ, ଜଣେ ଧାର୍ମିକ ବ୍ୟକ୍ତି ଜଣେ ଅଧାର୍ମିକ ନିମନ୍ତେ ମୃତ୍ୟୁବରଣ କରିଥିଲେ, ଯେପରିକି ତଦ୍ୱାରା ଆମମାନେ ଈଶ୍ୱରଙ୍କ ଆଶ୍ଚର୍ଯ୍ୟ ସଙ୍ଗତ ମଧ୍ୟରେ ପୁନଃ ଏକତ୍ରିତ ହେବା ନିମନ୍ତେ ସୁଯୋଗ ଲାଭ କରିପାରୁ। ଯେହେତୁ ଆମ୍ଭେମାନେ ଆଶିଷିତ ବାକ୍ୟରୁ ଶିକ୍ଷା ଲାଭ କରିଅଛୁ କି ଯେ ଜଗତର ପତ୍ନାଧିପତି ପୂର୍ବେ ଆମମାନେ ତାଙ୍କ ସହିତ ସଂଘର୍ଷ ସ୍ଥାପନ କରି ରହିଆସିଅଛୁ। ଯେତେବେଳେ ପ୍ରଭାତୀୟ ନକ୍ଷତ୍ରଗଣ ଏକ ସଙ୍ଗେ ଗାନ କରିଥିଲେ ଏବଂ ପରମେଶ୍ୱରଙ୍କ ସନ୍ତାନଗଣ ଜଗତର ସେହି ପତ୍ନାବଧି ପୂର୍ବେ ଆନନ୍ଦରେ ସେତେବେଳେ ଜୟ ଗାନ କରୁଥିଲେ, ଠିକ୍ ସେତେବେଳେ ଈଶ୍ୱରଙ୍କ ମେଷ ଶାବକ ଯେ ସେହି ସମୟବଧି ବଳିକୃତ ହୋଇନଥିଲେ ତାହା ଆମମାନେ କିପକର ଭା ଜାଣିପାରିବା। କାରଣ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ପରିତ୍ରାଣ ହର୍ଷନାଦ ଉଲ୍ଲାସରେ କୋଳାହଳ କରିବାରେ ଓ ଜୟଧ୍ୱନି କରିବାରେ ସେତେବେଳେ ଦେଖିଥିଲେ, ଆଉ ତାଙ୍କ ଦ୍ୱିତୀୟ ଆଗମନ ସମୟରେ ସେହି ମହାନ ସ୍ୱର୍ଗୀୟ ଜ୍ୟୋତିଟି ଯାହାକି ପ୍ରକାଶିତ ହେବ ତାହାର ପୂର୍ବାନୁଭବଟିକୁ ଆଜିର ସନ୍ଧ୍ୟା କାଳରେ ଆମମାନେ କେବଳ ଲାଭ କରିଅଛୁ। ସମସ୍ତ ପ୍ରକାର ରୋଗ ଓ ଦୁଃଖ ଅପସରିଯିବ, ଆଉ ତତ୍ପରେ ଆମମାନେ ତାଙ୍କ ନିଜସ୍ୱ ତେଜମୟ ଶରୀର ନ୍ୟାୟ ଏକ ଶରୀର ଲାଭ କରିବୁ, କାରଣ ସେ ଯେପରି ଆମେ ମଧ୍ୟ ସେହିପରି ଭାବରେ ତାହାଙ୍କୁ ଦର୍ଶନ କରିବୁ। ଏଠାରେ ଯେତେବେଳେ ଆମମାନେ ଆପଣା ହସ୍ତ ଗୁଡ଼ିକୁ କ୍ଷୀଣ ହୋଇଯିବାର ଦେଖିଥାଉ, ଆମମାନଙ୍କ କେଶ ଗୁଡ଼ିକୁ ତୁଷାର ବର୍ଣ୍ଣରେ ପରିଣତ ହେବାର ଦେଖିଥାଉ, ଆମମାନଙ୍କ କାନ୍ଧ ଗୁଡ଼ିକୁ ନିସ୍ତେଜ ହେବାର ଦେଖିଥାଉ, ସେତେବେଳେ ଆମ୍ଭେମାନେ ମରଣଶୀଳ ମନୁଷ୍ୟରେ ଅଟୁ ଏବଂ ଯେଉଁ ଧୂଳି ଆଡ଼କୁ ଆମମାନେ ଆମର ମସ୍ତକ ଗୁଡ଼ିକୁ ଅବନତ କରିଅଛୁ ଓ ଜହିଁରେ ଆମେମାନେ ସୃଷ୍ଟି ହୋଇଅଛୁ, ସେଥିରେ ଆମମାନେ ଯେ ପୁନଶ୍ଚ ଲୀନ ହୋଇଯିବୁ ଏହା ଜାଣିଥାଉ। ମାତ୍ର ପ୍ରଭୁ ପରମେଶ୍ୱର, ଆପଣ ଯେପରି ନିଶ୍ଚିତ ରୂପେ ଈଶ୍ୱର ଅଟନ୍ତି, ସେହିପରି ଭାବରେ ଆପଣ ନିଶ୍ଚିତ ରୂପେ ପ୍ରତିଜ୍ଞା କରିଅଛନ୍ତି ଯେ ଶେଷ ଦିନରେ ଆମମାନେ ପୁନଶ୍ଚ ଜୀବିତ ହେବା, ଆଉ ଆମମାନେ ତାହା ହିଁ ବିଶ୍ୱାସ କରିଅଛୁ। ଆଜି ରାତ୍ରି କାଳରେ ଆମେମାନେ ଆପଣଙ୍କ ବିଶ୍ୱାସ ସହିତ ଆପଣଙ୍କ ନିକଟ ସନ୍ନିକଟରେ ଭକ୍ତିପୂତ୍ର ସହିତ ଦଣ୍ଡାୟମାନ ହୋଇଅଛୁ, ଆଉ ଯେହେତୁ ଯୀଶୁ ଆମମାନଙ୍କୁ ନିମନ୍ତ୍ରଣ ଦେଇଅଛନ୍ତି ତେଣୁ ସାହସ ସହିତ ଆମମାନେ ଆସୁଅଛୁ। କୌଣସି ଉତ୍ତମ କର୍ମ ଯେ ଆମମାନେ କରିଅଛୁ ସେଥି ନିମନ୍ତେ ନୁହେଁ, ଯେହେତୁ ଆମମାନେ କୌଣସି ଉତ୍ତମ କର୍ମ କଦାପି କରିନାହୁଁ, ମାତ୍ର ଏହା ପ୍ରକାଶ ରୂପେ ବ୍ୟକ୍ତ କରିବା ଦ୍ୱାରା କି ଯେ ଆମମାନେ ଏହି ସମ୍ପତ୍ତିକୁ କେବଳ ତାଙ୍କରି ଅନୁଗ୍ରହ ଯାହାକି ଆମମାନଙ୍କୁ ପ୍ରଦାନ କରାଯାଇଅଛି ତଦନୁସାରେ ଲାଭ କରିଥିବାରୁ ଆମମାନେ ବିନମ୍ରତାର ସହିତ ଆପଣଙ୍କ ନିକଟକୁ ଆସୁଅଛୁ। ସୁତରାଂ ଆପଣଙ୍କ ବାକ୍ୟଟିକୁ ପରିବେଷଣ କରିବା ନିମନ୍ତେ ଆପଣ ଆମମାନଙ୍କୁ ଆଜି ରାତ୍ରି କାଳରେ ଆଶୀର୍ବାଦ କରନ୍ତୁ। ଏହି ନିବେଦନ କରି ଆପଣଙ୍କର ସମ୍ମୁଖବର୍ତ୍ତୀ ହେଉଛୁ। ଯେହେତୁ ଏପରି ଲେଖାଯାଇଅଛି ଯେ ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ପ୍ରଭୁ ଆଜିର ଏହି ରାତ୍ରି କାଳରେ ଆପଣଙ୍କ ମୁଖ ନିର୍ଗତ ବାକ୍ୟରୁ ଆମମାନଙ୍କୁ କଥାବାର୍ତ୍ତା କରନ୍ତୁ, ବାକ୍ୟଗୁଡ଼ିକ ନିର୍ଗତ ହେଉ ଏବଂ ପ୍ରତ୍ୟେକ ଶ୍ରବଣକାରୀମାନଙ୍କ ହୃଦୟର ଗଭୀର ସ୍ଥାନକୁ ଏହା ପ୍ରବେଶ କରୁ, ଏବଂ ତଦ୍ୱାରା ଆମମାନେ ଯେପରି ଆପଣଙ୍କ ସନ୍ନିକଟକୁ ଓ ଆତ୍ମାଙ୍କ ନିକଟକୁ ସମ୍ପୂର୍ଣ୍ଣ ରୂପେ ଉତ୍ତୋଳିତ ହେଉ ଏପରି ଅନୁଗ୍ରହ ପ୍ରଦାନ କରନ୍ତୁ। ଯେହେତୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମମାନେ ଏହି ନିବେଦନଟିକୁ ଯାଚନା କରୁଅଛୁ, ଆମେନ୍। ବିଗତ ରାତ୍ରି କାଳରେ ଏବଂ ଆଜି ଆମମାନେ ସେ ବିଷୟଟି ଉପରେ କଥାବାର୍ତ୍ତା କରିଥିଲୁ ଯାହାର ମୁଖ୍ୟ ବିଷୟଟି ଆମମାନେ କାହିଁକି ଏକ ସମ୍ପ୍ରଦାୟ ନୁହଁ ତାହା ଥିଲା, ଆଉ ଆମମାନେ ଏହାକୁ ପ୍ରାୟ ଦୃଢ଼ତାର ସହିତ ପ୍ରକାଶ କରିଥିଲୁ କି ଯେ ଆମମାନେ କାହିଁକି ଏକ ସଂଗଠନ ନୁହଁ ଏବଂ କାହିଁକି ଆମମାନେ ସଂଗଠନ ବିଷୟଟି ଉପରେ ବିଶ୍ୱାସ କରିନଥାଉ। ଯେହେତୁ ବାଇବଲରୁ ଆମମାନେ ଅଧ୍ୟୟନ କରିଥିଲୁ କି ଯେ ସଂଗଠନ ଗୁଡ଼ିକ ପରମେଶ୍ୱରଙ୍କ ଦ୍ୱାରା କଦାପି ଅଭିଷିକ୍ତ ହୋଇନଥିଲେ, ଏହା ତ ଶୈତାନ ଦ୍ୱାରା ଅଭିଷିକ୍ତ କରାଯାଇଥିଲା, ଆମମାନେ ଏହାକୁ ବାଇବଲରୁ ପ୍ରମାଣିତ କରିଥିଲୁ, ଆଉ ସଂଗଠନ ଗୁଡ଼ିକ ମଧ୍ୟରୁ କିପରି ଭାବରେ ଭ୍ରାନ୍ତିଜନକ ବିଷୟ ଗୁଡ଼ିକ ଯେ ସୃଷ୍ଟି ହୋଇଥାଏ ତାହା ମଧ୍ୟ ଆମମାନେ ଲକ୍ଷ୍ୟ କରିଥିଲୁ। ବର୍ତ୍ତମାନ ଆମମାନେ ଏହାକୁ ଏଥିପାଇଁ କହୁଅଛୁ ଯେପରିକି ତଦ୍ୱାରା ଏହି ପ୍ରାର୍ଥନା ଗୃହର ସଂଗତିକୁ ଆମମାନେ ସୁଧାରିପାରୁ ଏବଂ ଈଶ୍ୱରଙ୍କ ବାକ୍ୟର ନିକଟବର୍ତ୍ତୀ ହେବା ପରେ ଏହି ସହଭାଗିତାକୁ ଯେପରି ସୁସ୍ଥ କରି ରଖିପାରୁ ଏଥିନିମନ୍ତେ ଏହା କହୁଅଛୁ। ସୁତରାଂ ସଂଗଠନ ଗୁଡ଼ିକ ଯେ କ'ଣ କହିଥାନ୍ତି କିମ୍ବା କେହି ଜଣେ ବ୍ୟକ୍ତି ଯେ କ'ଣ କହିଥାନ୍ତି, ଆମମାନେ ପ୍ରତ୍ୟେକ ସେଠି ଯେପରି ସେମାନଙ୍କ ଦ୍ୱାରା କଥିତ ବାକ୍ୟ ଉପରେ ନିର୍ଭରଶୀଳ ନ ହୁଏ, ମାତ୍ର ପ୍ରଭୁ ପରମେଶ୍ୱର ଯେ କଣ କହିଅଛନ୍ତି ତା ଉପରେ ନିର୍ମିତ ହୋଇପାରେ କାରଣ ତାହା ହିଁ କେବଳ ଏକମାତ୍ର ପନ୍ଥା ବି ଅଟେ ଯାହାଦ୍ୱାରା କି ଆମମାନେ ନିଜ ନିଜକୁ ଓ ଆପଣମାନଙ୍କୁ ମଧ୍ୟ ଯଥୋଚିତ ରୂପେ ସୁଧାରି ପାରିବା ଆଜିର ଏହି ପ୍ରଭାତ ଏଠାରେ ମୋ ନିକଟରେ ପାଞ୍ଚଟି ଏପରି ବିଭିନ୍ନ ପ୍ରକାର ପ୍ରବନ୍ଧ ଗୁଡ଼ିକ ରହିଅଛି ତାହା ମୁଁ ବିଶ୍ୱାସ କରୁଅଛି ଯାହାକି ସଂଗଠନ ଗୁଡ଼ିକରୁ ପ୍ରକାଶ କରାଯାଇଅଛି ମାତ୍ର ଯାହାକି ବାଇବଲ ମଧ୍ୟରେ କଦାପି ବର୍ଣ୍ଣନା କରାଯାଏ ନାହିଁ ତଥାପି ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ ଗୁଡ଼ିକ ଆଜି ସେହି ସମାନ ଶିକ୍ଷାର ପ୍ରତି ଆପଣାର ମସ୍ତକକୁ ଅବନତ କରୁଅଛନ୍ତି ଯାହାକି ସେହି ଦୁଶ୍ଚରିତା ପୁରାତନ ମାତା କ୍ୟାଥୋଲିକ ମଣ୍ଡଳୀଟି ଶିକ୍ଷାଦାନ କରୁଅଛି ଆଉ ସେହି ଶିକ୍ଷାଟି ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ ମଧ୍ୟ ସୁଦ୍ଧା ପ୍ରବେଶ କରିଅଛି ଆଉ ଯେଉଁ ବାକ୍ୟ ଗୁଡ଼ିକ ପରମେଶ୍ୱର ବାକ୍ୟର ବହିର୍ଭୂତ ବାକ୍ୟ ଅଟେ ଆମେ ସେହି ସମାନ ଅଯୌକ୍ତିକ ବାକ୍ୟଗୁଡ଼ିକର ପ୍ରତି ଆପଣା ମସ୍ତକକୁ ଅବନତ କରୁଅଛୁ ସର୍ବପ୍ରଥମ ସଂଗଠନଟି ମଣ୍ଡଳୀଟି ଆମେ ଆଜିର ଅପରାହ୍ନ ସମୟରେ ନାଇସିନ୍ ମଣ୍ଡଳୀର ଇତିହାସରୁ ନାଇସିନ୍ ମହାସ୍ପତାମାନଙ୍କର ଶିକ୍ଷାର ବିଷୟଟିକୁ ବିବେଚନା କରିଥିଲୁ ପୀଡ଼ିତମାନଙ୍କର ମୃତ୍ୟୁ ପରେ ନାଇସିନ୍ ପିତାମହମାନଙ୍କର ଆଗମନ ହୋଇଥିଲା ଓ ସେମାନେ ବହୁ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ 325 ବର୍ଷ ପର୍ଯ୍ୟନ୍ତ ପରିଶେଷରେ ସେମାନେ ଫ୍ରାନ୍ସର ନାଇସିଆ ନାମକ ସ୍ଥାନରେ ଏକତ୍ରିତ ହୋଇଥିଲେ ଯେଉଁ ସ୍ଥାନରେ ସେମାନେ ଏକ ସୁପ୍ରସିଦ୍ଧ ନାଇସିନ୍ ମହାସଭାର ଆୟୋଜନ କରିଥିଲେ ଆଉ ସେମାନେ ସେହି ସ୍ଥାନରେ ଏହି ଧର୍ମମତ ଗୁଡ଼ାକ ନିର୍ମାଣ କରିଥିଲେ ଯାହାକୁ କ୍ୟାଥୋଲିକ ମଣ୍ଡଳୀଟି ଅନୁସରଣ କରୁଅଛି ଏବଂ ତାହାକୁ ପ୍ରୋଟେଷ୍ଟାଣ୍ଟ ମାନଙ୍କୁ ମଧ୍ୟ ହସ୍ତାନ୍ତର କରାଯାଇଅଛି ଆଜିର ଏହି ଶୁଭପ୍ରଭାତରେ ପ୍ରଚାର କାଳରେ ମୁଁ ଯେପରି ପ୍ରଚାର କରି କହିଥିଲି ଯେ ଥେସଲୋନିକୀୟ ମଣ୍ଡଳୀର ଯୁଗ ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡଳୀ ଯୁଗ ଗୁଡ଼ିକରେ 1500 ବର୍ଷର ଅନ୍ଧକାରମୟ ଯୁଗ ଗୁଡ଼ିକ ଗୋଟିଏ ମଧ୍ୟ ଯୁଗ ଏପରି ବିତି ନାହିଁ ଯେଉଁ ସମୟରେ କି ସେ ଏହା କହିବାରେ ନିବୃତ୍ତ ହୋଇନାହାନ୍ତି ଯେ ତଥାପି ତୁମ୍ଭେ ଆମ୍ଭର ନାମ ଦୃଢ଼ ରୂପେ ଧରିଅଛ କିନ୍ତୁ ଅନ୍ୟ ଦିଗରେ ସେମାନେ ଆଉ ଖ୍ରୀଷ୍ଟଙ୍କ ନାମକୁ ଧାରଣ ନ କରି ମାତ୍ର ସଂଗଠନ ନାମଟିକୁ ଧାରଣ କରିନେଇଥିଲେ ଅର୍ଥାତ୍ କ୍ୟାଥୋଲିକ ଲୁଥରାନ ୱେସ୍ଲିୟାନ ବ୍ୟାପ୍ଟିଷ୍ଟ ପ୍ରେସବିଟେରିଆନ ପେଣ୍ଟିକଷ୍ଟାଲ ଏପରି ଅନେକ କିଛି ମାତ୍ର ଯୁଗତର ଠିକ୍ ଶେଷ ସମୟରେ ସେ କହିଥିଲେ ଯେ ଦେଖ ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ ଦେଖନ୍ତି ତ ଆମ୍ଭେମାନେ ଏହି ବର୍ତ୍ତମାନର ସମୟରେ ସେହି ଯୁଗଟିର ମଧ୍ୟରେ ଯେ ବାସ କରୁଅଛୁ ତାହା ଆମ୍ଭେମାନେ ସମସ୍ତେ ବିଶ୍ୱାସ କରୁ ଲାଓଦିକୀୟ ମଣ୍ଡଳୀରୁ ସେହି ଶେଷ ମେଷଟି ବାହାରି ନ ଆସିବା ପର୍ଯ୍ୟନ୍ତ ଏହା ଉନ୍ମୁକ୍ତ ଦ୍ୱାର ଯୁଗଟି ଅଟେ ଆଉ ଏହା ଲାଓଦିକୀୟ ମହାସଭାର ଠିକ 325 ବର୍ଷ ପରର ଘଟଣାଟି ଅଟେ ସେହି ସ୍ଥାନରେ ସେମାନେ ଛିଟା ବାପ୍ତିସ୍ମ ଜଳ ଢାଳିବା ଦ୍ୱାରା ବାପ୍ତିସ୍ମ ମିଥ୍ୟାଜନିତ ବାପ୍ତିସ୍ମ ଗୁଡ଼ିକୁ ମିଥ୍ୟାଜନିତ ପବିତ୍ର ଆତ୍ମାଙ୍କୁ ତଥା ଏପରି ଅନେକ ଅନେକ ବିଷୟ ଗୁଡ଼ିକୁ ସେମାନେ ଗ୍ରହଣ କରିନେଇଥିଲେ ଯଦି ସେମାନେ ତାହାକୁ ଗ୍ରହଣ କରିନେଇଥିଲେ ଲୁଥର ଜଣେ ଧର୍ମଯାଜକ ଥିଲେ ଯେତେବେଳେ ସେ କ୍ୟାଥୋଲିକ ମଣ୍ଡଳୀରୁ ବାହାରି ଆସିଥିଲେ ସେତେବେଳେ ସେ ତାଙ୍କ ସହିତ ଏହି ସମସ୍ତ ବିଷୟଗୁଡ଼ିକୁ ନେଇ ଆସିଥିଲେ ଆଉ ତାଙ୍କ ପରେ ଜୁଇଙ୍ଗଲିଙ୍କ ପରେ କ୍ୟାଲଭିନ କ୍ୟାଲଭିନଙ୍କ ପରେ ୱେସ୍ଲି ଏବଂ ଓହୋ ପରକୃପ ଏପରି ଅନେକ ଆଗମନ କରିଥିଲେ ସେମାନେ ସମସ୍ତେ ଏହି ଧର୍ମମତ ଗୁଡ଼ିକୁ ଆପଣମାନଙ୍କ ସହିତ ନେଇ ଆସିଥିଲେ ଅତ ପରମେଶ୍ୱର ଆପଣଙ୍କ ମଣ୍ଡଳୀକୁ କିପରି ଭାବେ ଚାଳନା ଦେଇପାରନ୍ତି ଯେତେବେଳେ କି ସେମାନେ ସେହି ପନ୍ଥା ଗୁଡ଼ିକ ଓ ରୀତିନୀତି ଗୁଡ଼ିକୁ ଅନୁସରଣ କରିଥାନ୍ତି ଯାହାକୁ ଅନୁସରଣ କରିବା ନିମନ୍ତେ ସେ କଦାପି ପ୍ରସ୍ତୁତ କରିନାହାନ୍ତି ଆଉ ମନେ ରଖନ୍ତୁ ପ୍ରକାଶିତ ବାକ୍ୟ 17 ପର୍ବରେ ଆମେ ଜଣେ ସ୍ତ୍ରୀ ଲୋକ ବିଷୟରେ ପାଠ କରୁଅଛୁ ଆଉ ଏହିସବୁ ପରିଷ୍କାର ଅଟେ ଯେହେତୁ ଏ ସମସ୍ତ ବାଇବଲରେ ଲେଖାଯାଇଅଛି ତେଣୁକରି ଏହି ସମସ୍ତ ବିଷୟଗୁଡ଼ିକୁ ଯେ ମୁଁ କହିପାରିବି ଏପରି ମୁଁ ଅନୁମାନ କରିଥାଏ ସେହି ସ୍ତ୍ରୀ ଲୋକଟି ଯିଏକି ଜଣେ ବେଶ୍ୟା ଥିଲା ଏହା ମୁଁ କହିଥିଲି ତାହାର ଅର୍ଥ ଏହିକି ଯେ ସେ ଏହି ସ୍ତ୍ରୀ ଲୋକଟି ଅଟେ ଯିଏକି ଜଣେ ଦୁର୍ନାମୀ ସ୍ତ୍ରୀ ଲୋକ ଥିଲା ତାକୁ ତ କେବଳ ଜଣେ ସ୍ୱାମୀଙ୍କ ସହିତ ବୈବାହିକ ବନ୍ଧନରେ ଆବଦ୍ଧ ହୋଇ ରହିବାର ଥିଲା ମାତ୍ର ଜଗତର ସହିତ ସେ ବେଶ୍ୟା ବିକ୍ରି କରିଥିଲା ସେ ବେଶ୍ୟାମାନଙ୍କର ମାତା ଥିଲା ତେଣୁ ତାହାର କନ୍ୟାଗଣ ଥିଲେ ଆଉ ଭୌଗୋଳିକ ଚିତ୍ରଣ ସହିତ ତାହାକୁ ଆମେ ଦେଖିଅଛୁ ସେଠାକୁ ନିଜେ ଯାତ୍ରା କରି ତଥା ଧର୍ମଶାସ୍ତ୍ରରେ ତାହାକୁ ଲକ୍ଷ୍ୟ କରି ମଧ୍ୟ ତାହାର ସିଦ୍ଧାନ୍ତ ଗୁଡ଼ିକୁ ଓ ଅନ୍ୟାନ୍ୟ ଅନେକ ବିଷୟ ଗୁଡ଼ିକୁ ବିବେଚନା କରି ମୁଁ ବିଶ୍ୱାସ କରୁଛି କି ଯେ ଏହା କ୍ୟାଥୋଲିକ ମଣ୍ଡଳୀଟିର ଭିନ୍ନ ଆଉ କିଛି ହୋଇନପାରେ ତାହା ସେପରି ହେବା ନିମନ୍ତେ ସେ ହିଁ ଏକମାତ୍ର ଉଦ୍ଦେଶ୍ୟ ହୋଇପାରେ ଆଉ ସେ କେଉଁମାନଙ୍କୁ ପ୍ରସବ କରିଥିଲା ସେ ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀକୁ ପ୍ରସବ କରିଥିଲା ହଁ ସେ ଯଥାର୍ଥ ରୂପେ ତାହା ହିଁ ପ୍ରସବ କରିଥିଲା ଆଉ ବେଶ୍ୟାବୃତ୍ତିରେ ପରିପୂର୍ଣ୍ଣ ମଦିରାର ଏକ ପିଆଲା ସେ ଆପଣା ହସ୍ତରେ ଧରିଥିଲା ଏବଂ ସେ ପୃଥିବୀ ରାଜାମାନଙ୍କ ତହିଁରୁ ପାନ କରିବାକୁ ଦେଉଥିଲା। ଆତ୍ମିକ ରୂପେ କହିବାକୁ ଗଲେ ସେ ସମସ୍ତ ଜଗତ ଉପରେ ଶାସନ କରୁଥିଲା, ଆଉ ତାହା ହିଁ ଯଥାର୍ଥ ରୂପେ ସତ୍ୟ ଅଟେ। ତଦ୍ଭିନୁ ଆଉ କେହି ସେପରି ହୋଇପାରେ ନାହିଁ। ଧ୍ୟାନ ପ୍ରଦାନ କରନ୍ତୁ, ଆମ୍ଭେମାନେ ଦାନିଏଲଙ୍କ ପୁସ୍ତକଟିର ମଧ୍ୟକୁ ଯାଇପାରୁ ଓ ସେହି ପ୍ରତିଭାଟ ବିଷୟରେ ଲକ୍ଷ୍ୟ କରିପାରୁ। ଧ୍ୟାନ ଦିଅନ୍ତୁ, ସେହି ସ୍ୱର୍ଣ୍ଣ ଜଡିତ ମସ୍ତକଟି ତାହା ବାବିଲ ରାଜ୍ୟଟି ଥିଲା। ପିତ୍ତଳ ରୂପା ମେଡିଆ ପାରସୀୟ ରାଜ୍ୟଟି ଥିଲା। ପିତ୍ତଳ ଆଲେକଜାଣ୍ଡର ମହାନ ଥିଲେ ଏବଂ ପର୍ଯ୍ୟାୟକ୍ରମେ ଗ୍ରୀସୀୟ ରାଜ୍ୟର ଅନେକ କିଛି। ତତ୍ପରେ ରୋମିଓ ରାଜ୍ୟଟି ଥିଲା। ସେହି ପାଦ ଦୁଇଟି ପୂର୍ବୀୟ ଓ ପଶ୍ଚିମୀୟ ରୋମିଓ ରାଜ୍ୟରେ ଥିଲେ। ଆଉ ସେହି ଦଶଟି ରାଜ୍ୟଗୁଡ଼ିକୁ ଲକ୍ଷ୍ୟ କରନ୍ତୁ, ଆଜିର ଏହି ଶୁଭପ୍ରଭାତରେ ବ୍ୟାଖ୍ୟା କରୁଥିବା ଅନୁସାରେ ସେଗୁଡ଼ିକ ଯଥାର୍ଥ ରୂପେ ସେହି ଦଶଟି ଶୃଙ୍ଗଗୁଡ଼ିକ ମଧ୍ୟରେ ପରିଲକ୍ଷିତ ହେବାକୁ ଯାଉଅଛନ୍ତି। ସେହି ଦଶଟି ପ୍ରତ୍ୟେକ ରାଜ୍ୟଗୁଡ଼ିକ ଯେଉଁଗୁଡ଼ିକ ଉତ୍ଥାପିତ ହେବାକୁ ଥିଲେ ସେଗୁଡ଼ିକ ସହିତ ଲୌହ ଓ ମୃତ୍ତିକା ମିଶ୍ରିତ ହୋଇ ରହିଥିଲା। ଲୌହ ସେହି ପାଦ ଦୁଇଟିରୁ ନିର୍ଗତ ହୋଇଥିଲା, ଯିଏକି ସେହି ରୋମ୍ ରାଜ୍ୟଟି ହିଁ ଥିଲା। ଆଉ କ୍ୟାଥୋଲିକ ମଣ୍ଡଳୀଟିର ଦ୍ୱାରା ରୋମିଓ ମତର ଅଧୀନରେ ସେହି ବିଭିନ୍ନ ବର୍ଣ୍ଣର ଦୀର୍ଘରେଖାଟି ଆକାଶ ଅବସ୍ଥିତ ସମସ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିସ୍ତାର ଲାଭ କରିଅଛି। ଏହା ହିଁ ଯଥାର୍ଥ ରୂପେ ସତ୍ୟ କଥାଟି ଅଟେ। ସେମାନେ ଅନ୍ୟ କାହାରି ସହିତ ମିଶ୍ରିତ ହୋଇପାରିବେ ନାହିଁ, ତେଣୁ ସେମାନେ ଏକକୁ ଆରେକର ମଧ୍ୟରେ ପାରମ୍ପରିକ ବିବାହ ସୂତ୍ରରେ ଆବଦ୍ଧ ହେଉଛନ୍ତି। ସେମାନେ ଯେପରି କାର୍ଯ୍ୟ କରିବେ ତାହା ବାଇବଲରେ ବର୍ଣ୍ଣନା କରାଯାଇଅଛି, ଆଉ ଆଜି ସେମାନଙ୍କୁ ସେପରି କରୁଥିବାର ଲକ୍ଷ୍ୟ କରନ୍ତୁ। ଆଉ ଆପଣଙ୍କ ପୁତ୍ର ଯଦି ଗୋଟିଏ କ୍ୟାଥୋଲିକ ଝିଅର ସହିତ ସୁସମ୍ପର୍କ ସ୍ଥାପନ କରିଥାଏ, ଆଉ ଯେତେବେଳେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ନିମନ୍ତେ ମନସ୍ଥ କରିଥାନ୍ତି, ସେତେବେଳେ ସେମାନେ ଆପଣଙ୍କ ସନ୍ତାନମାନଙ୍କୁ କ୍ୟାଥୋଲିକ ରୂପେ ଗଢ଼ି ତୋଳିବା ନିମନ୍ତେ ପ୍ରତିଜ୍ଞା କରିଥାନ୍ତି। ଦେଖନ୍ତୁ, ପାରମ୍ପରିକ ସହଯୋଗର ଯୋଗସୂତ୍ରଟି ଅଟେ। ଦେଖନ୍ତୁ, ଅନ୍ୟମାନଙ୍କ ଶକ୍ତିକୁ ହ୍ରାସ କରିବାର ଏହା ଏକ ନୀଚ ଯୋଜନା ଅଟେ, କିନ୍ତୁ ଏହା ଏପରି କାହିଁକି ଅଟେ? ଏ ସମସ୍ତ ଯେ ବେଶ୍ୟାବୃତ୍ତି ଅଟେ ତାହା ବାଇବଲ ଦାବି କରୁଅଛି। ତେଣୁ ବର୍ତ୍ତମାନ ଆପଣ କ'ଣ କରିବାକୁ ଯାଉଅଛନ୍ତି ତାହା ତ ଯଥୋଚିତ ବିଷୟଟି ଅଟେ, ନହେଲେ ଲୋକମାନଙ୍କ ପାପଗୁଡ଼ିକ କିପରି ଭାବରେ ବିଚାରିତ ହୋଇପାରିବ? ଆମ୍ଭେମାନେ ତ ଦ୍ୱିତୀୟ ବିବରଣୀ ପୁସ୍ତକ ମଧ୍ୟକୁ ଫେରିଯାଉ ଏବଂ ସେହି ସ୍ଥାନରେ ଆମମାନେ ଦେଖିପାରିବା ଯେ ଏକ ଜାରଜ ସନ୍ତାନ 14 ପୁରୁଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ପବିତ୍ର ସଭାରେ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ, ଏପରି ଆଜ୍ଞା ପ୍ରଦାନ କରାଯାଇଅଛି। ତାହା ତ ବ୍ୟବସ୍ଥାଧୀନ ଥିଲା, ଆଉ ଖ୍ରୀଷ୍ଟ ବ୍ୟବସ୍ଥାକୁ ଦୃଢ଼ କରିବା ନିମନ୍ତେ ଆସିଥିଲେ, ଆଉ ବର୍ତ୍ତମାନ ତାହା କେତେ ଅଧିକ ରୂପେ ସୁଦୃଢ଼ ଯେ ନ ହେବ। ଆଜି ରାଜପଥର ସେହି କ୍ଷୀଣ ଶବ୍ଦକାରୀ ଅଶ୍ଳୀଳ ଆଚରଣରେ ଆଚରଣକାରୀମାନଙ୍କ ବିଷୟରେ କିପରି? ସେହି ଧୂମ୍ରପାନ କରୁଥିବା ସ୍ତ୍ରୀ ଲୋକମାନଙ୍କର ତଥା ଅଧିକ ବସ୍ତ୍ର ପରିଧାନ କରୁଥିବା ଅଧାକଟା କେଶଗୁଡ଼ିକୁ ରଖି ଚିତ୍କାର କରୁଥିବା ତାସବି ଅନ୍ୟାନ୍ୟ ଅନେକ ପ୍ରକାର ଅପକର୍ମରେ ଲିପ୍ତ ଥିବା ସ୍ତ୍ରୀମାନଙ୍କ ଅବସ୍ଥା କିପରି ଯେ ଶୋଚନୀୟ ଅଟେ? ପ୍ରକୃତ ସେମାନଙ୍କ କ'ଣ ହୋଇଯାଇଅଛି? ଏହା ଏଥି ନିମନ୍ତେ ଯେହେତୁ ସେମାନଙ୍କ ଜନନୀ ଠିକ୍ ସେହିପରି ଆଚରଣ କାର୍ଯ୍ୟଟିକୁ କରିଥିଲା। ଏହି ସ୍ମରଣିକାଟି ଏହା ତ ସ୍ମରଣିକାଟି ଅଟେ, ଏକ ପୁରୁଷରୁ ଅନ୍ୟ ଏକ ପୁରୁଷ ପର୍ଯ୍ୟନ୍ତ ଅଧର୍ମକୁ ସ୍ମରଣ କରିବାର ବିଷୟଟି ଅଟେ, ଏହା ତ ସେହି ପ୍ରକାର ଅଟେ। ଆମମାନେ ପ୍ରକୃତରେ କ'ଣ ଲାଭ କରିଅଛୁ? ଆମମାନେ ତ ଏପରି ସ୍ଥାନ ଆସି ଉପସ୍ଥିତ ହୋଇଯାଇଅଛୁ ଯେ ଯାହା ଅନ୍ୟ ଆଉ କିଛି ନ ହୋଇ ମାତ୍ର ବହୁଳ ରୂପେ ପାପ ଏକ ସମଷ୍ଟିକରଣ ବିନା ଆଉ କିଛି ନୁହେଁ। ପରମେଶ୍ୱର ତ ଏହି ଉଦ୍ଦେଶ୍ୟରେ ହିଁ ରୁଷିଆକୁ ଆରମ୍ଭିକ ବୋମାର ସହିତ ଉତ୍ଥାପିତ କରିଅଛନ୍ତି, ଯେପରି ସେ ପାପର ଏହି ବହୁଳତାକୁ ପ୍ରଳୟଙ୍କାରୀ ଜଳପ୍ଲାବନ ଦ୍ୱାରା ସମୂଳେ ବିନାଶ କରି ତାହାର ତଦ୍ୱାରା ଏହାକୁ ନିଶ୍ଚିନ୍ତ କରିଦେଇପାରନ୍ତି। ଅର୍ଥାତ୍ ବାଦଲଗୁଡ଼ିକର ଘଟିବା ସମୟରେ ସେ ଯେପରି କରିଥିଲେ ଠିକ୍ ସେହିପରି ଭାବରେ ସେ ନିଶ୍ଚିତ ରୂପେ ତାହା ସାଧନ କରିଅଛନ୍ତି, ଯେହେତୁ ବାଇବଲ ଏହାର ସାକ୍ଷୀ ଅଟେ। ରୁଷିଆ ଆରମ୍ଭିକ ଶକ୍ତିର ଦେଶଟି ନାସ୍ତିକ ରାଷ୍ଟ୍ରଟି ଯେପରି ସେ ପରିଚିତ ଅଟେ, ତାହା ପ୍ରକୃତ ରୂପେ ଓ ଯଥାର୍ଥ ଭାବରେ ସର୍ବଶକ୍ତିମାନ ପରମେଶ୍ୱର ହାତରେ ଖେଳନା ସଦୃଶ୍ୟ ପରିଚାଳିତ ହେଉଅଛି। ଇସ୍ରାଏଲମାନେ ପରମେଶ୍ୱର ମାର୍ଗରେ ଚଳପ୍ରଚଳ କରିବା ନିମନ୍ତେ ଅକୃତ କାର୍ଯ୍ୟ ହୋଇଥିବା କାରଣରୁ ପରମେଶ୍ୱର ସେମାନଙ୍କ ବିନାଶ ନିମନ୍ତେ ଯେପରି ରାଜା ନବୁଖଦନେଜରଙ୍କୁ ଉତ୍ଥାପିତ କରିଥିଲେ, ଠିକ୍ ସେହିପରି ଭାବରେ କ୍ୟାଥୋଲିକ ମଣ୍ଡଳୀରୁ ସାଧୁମାନଙ୍କ ରକ୍ତପାତ ପରିଷଦକୁ ନେବା ନିମନ୍ତେ ମଣ୍ଡଳୀ ସାଧୁମାନଙ୍କୁ ହତ୍ୟା କରି ଯେଉଁ ରକ୍ତ ବହେ ଅଛି ତାହାର ପ୍ରତିଶୋଧ ନେବା ନିମନ୍ତେ ହିଁ ସେ ଏହି ସବୁ କିଛି ବିଷୟଗୁଡ଼ିକୁ ସଫଳ ହେବାକୁ ହିଁ ଦେଉଛନ୍ତି। ଏହା ହିଁ ବାଇବଲ କହିଥାଏ, ଏହି ସବୁ ହିଁ ସେହିପରି କାର୍ଯ୍ୟ ଅଟେ। ତେଣୁ ଏଥିପ୍ରତି ଧ୍ୟାନ ପ୍ରଦାନ କରନ୍ତୁ। ଯଦି ସେମାନଙ୍କର ଆଇ ଜଣେ ସହଗାନକାରୀ କନ୍ୟା ଥିଲେ ଆଉ ସେମାନଙ୍କ ମାତା ଜଣେ ଶବ୍ଦକାରିଣୀ ମହିଳା ଥିଲେ, তেবে সে আজি কিপরি অটে রক এন্ড রোল র এক উত্তক্ত টুকুরা অটে সুতরাং সেমানক সন্তান মানে কিপরি স্বভাব সিদ্ধরক যাওছন্তি আর আপন মানে কই থান্তি যে পরমেশ্বর সেপরি করি পারন্তি কি মহাশয় এই সুনিশ্চিত অটে পরমেশ্বর পুরুষানুক্রমে সন্তান মানক অপরাধ কো দেখি থান্তি এপরি কি চৌদ পুরুষ পর্যন্ত সে সন্তান মানক অপরাধ কো স্মরণ করি থান্তি আর যদি খ্রিস্ট তাহলে প্রণীত করা নিমন্তে কিংবা সেভাবে ভাবে দূরীভূত করা নিমন্তে আসলে তবে আমি যে সে একশত পুরুষ পর্যন্ত কিংবা পাঁচশত পুরুষ পর্যন্ত তাহলে স্মরণ করবে কী যেহেতু সে কে যে তুমি শুনেছ যে উক্ত অছি লোক মানুষ নরহত্যা করে না কিন্তু তুমি যে কে আপনার ভাই উপরে বিনা কারণে ক্রোধ করে সে নরহত্যা করে সারি তোমার তো শুনেছ পুরা কাল উক্তি অছি তুমি ব্যভিচার কর না কিন্তু তুমি যে কে যদি কৌশল স্ত্রী প্রতি কাম ভাবে দৃষ্টিপাত করে সে তাহার সঙ্গে মনে মনে ব্যভিচার করানি সে তা দূরীভূত করলে দূরীকরণ তাৎপর্য কম অটে তা আজ্ঞা প্রদান করা যাই তাকে অধিক বিস্তারিত রূপে ব্যক্ত করার অর্থটি অটে অতএব ব্যবস্থা অনুযায়ী যদি তা চৌদ পুরুষ পর্যন্ত বলবত্তর থাকে আজ সেই বিষয়টি কেতে অধিক সময় পর্যন্ত বলবত্তর ন রহব আুবক মানে মধ্যম বয়স্ক লোক মানে এবং বিবাহিত মানে আপন মান বৈবাহিক শপথ গুড়ি প্রতি কৌশল প্রকার মর্যাদা প্রদান করু না কী যেহেতু সে সাধারণ কুকুর মান সদৃশ্যে কৌশল মহিলা মান সঙ্গে নেই যে কৌশল স্থানে স্বচ্ছন্দতার সহ বাস করে থাকে গোটিয়ে কুকুর তো অনেক ব্যক্তি মানুষ সুদ্ধা খুব উত্তম নৈতিক চরিত্র ও মর্যাদা রয়েছে এহা যে অত্যধিক রূপে এক দুঃশ কথাটি অটে এখন তো উত্তম রূপে বুঝি পারুছি কিন্তু তাহা হি সত্য কথাটি অটে মন্ডলী এহাকু পৈতৃক পরম্পরা ক্রমে লাভ করিয়াছি যেহেতু সেমানে আপনা মানকর জননী কুকুরী গুড়িক সদৃশ আচরণ করে থাকে মন্ডলী এহাকু পৈতৃক পরম্পরা ক্রমে লাভ করিয়াছি যেহেতু মন্ডলীটি এই প্রোটেস্টাণ্ট মন্ডলীটি ক্যাথলিক মন্ডলী নির্গত হয়ে আসিছি আর ক্যাথলিক মন্ডলীর পাপ গুড়িক এই প্রোটেস্টাণ্ট মান প্রতিফলিত হয়েছি যেহেতু পিয়ালাটি ক্যাথলিক অপরিষ্কার বলে কহিপারে না আউ এহা হি সুনিশ্চিত অটে এহা যে ধর্মশাস্ত্র লিখিত অটে তাহা মানে ধ্যান করেছ আমি তাহা পাইছু টেবুল উপরে রখা যাই সেই বিবরণটি আজ রাত্রিকালে মু দেখি নথিলি সুতরাং মু কহিথিলি যে পরমেশ্বর যে এক সংগঠনকু কদাপি অভিষেক করিথিলে তা মতে দেখাই দিয়ন্তু পরমেশ্বর জনে মহিলা প্রচারিকাকু কদাপি অভিষেক করিয়াছন্তি এহাকু মতে কৌশি গোটে স্থান দেখাই দিয়ন্তু পরমেশ্বর সীতা প্রদান করি বাপ্তিস্মর বিষয়টিকু কদাপি যে অভিষিক্ত করিয়াছন্তি তা মতে দেখাই দিয়ন্তু পরমেশ্বর পানি ঢালি বাপ্তিস্ম প্রদান করার বিধিটিকু কেউ স্থানে আজ্ঞা প্রদান করিয়াছন্তি তা মতে দেখাই দিয়ন্তু পরমেশ্বর কদাপি কৌশ এক ব্যক্তিকে পিতা পুত্র ও পবিত্রাত নামে বাপ্তিস্ম প্রদান যে করিয়াছন্তি তা মতে দেখাই দিয়ন্তু আমি যদ্যপি এইসব বিষয়গুলিকে উত্তম রূপে জানি থাও তথাপি আমি লগাতার রূপে সেই সব বিষয়গুলিকে করি থাও এহা মন্ডলী মধ্যে ঠিক সেইপরি ভাবে প্রচলিত হেউছি বর্তমান মু আপনার কহিলি আপন মানুষ কহি সারিছি যে আমি কাহিকি ব্যাপ্টিস্ট রূপে পরিচিত হয়ে পারি নথাও এহার কারণ এই কি যেহেতু আমি প্রভু যীশু খ্রিস্ট নামে বাপ্তিজ করে থাও বাইবলরে কৌশল ব্যক্তি অন্য কৌশল প্রকারে কদাপি বাপ্তিজ হয়ে নথিলা বাইবলরু এপরি গোটিয়ে পর মতো দেখাই দিয়ন্তু যেউঠায় কৌশল এক ব্যক্তি পিতা পুত্র ও পবিত্রাত নামে কদাপি বাপ্তিজ হয়ে অছি যদি সে প্রকার কৌশল গোটিয়ে পদ থাকে তবে মু সর্বপ্রথমে আপনার হাত উপরক উঠাইবি আর স্বীকার করবি যে মু জনে ভণ্ড ভাববাদী অটে মাত্র বাইবলে যদি প্রভু যীশু খ্রিস্ট নামে বাপ্তিস্ম করা নিমন্তে আপন মানুষ নিশ্চিত রূপে আজ্ঞা প্রদান করা যাই তবে আপন মানে নিশ্চিত রূপে পালন করতু এই মর অর্থটি অটে পাওল সেমানু পুনশ বাপ্তিত হওয়া নিমন্তে আজ্ঞা প্রদান করে সেমানে যে কিপরি ভাবে পূর্বে বাপ্তিত হয়েছে সেই যুক্তি করবার কিছু কারণ না মাত্র সেমানু আজ্ঞাকারী হয়ে পুনশ্চ বাপ্তিত হওয়া পড়েছিল সেমানে সেই সমান ব্যক্তি যিনি যীশুখ্রিস্ট বাপ্তিস্ম প্রদান করেছিলেন অর্থাৎ বাপ্তিজক জোহনক দ্বারা সেমানে বাপ্তিত হয়েছিলেন মাত্র সে কহিলেন যে তাহা আও কার্যক্ষম নুহে আপন মানুষ পুনশ্চ বাপ্তিত হওয়া উচিত অটে আর পবিত্রাত্মাকে লাভ করা পূর্বর সেমানকে তাহা পালন করা পড়েছিল যেহেতু তাহা হি ঈশ্বরঙ্কর যোজনাটি ছিল ଆଜିର ସନ୍ଧ୍ୟା କାଳରେ ଏହି ଏହି ପ୍ରସଙ୍ଗଟିର ଅତ୍ୟଧିକ ଗଭୀରକୁ ସମସ୍ତ ମୁଁ ଯାଇପାରେ କାହିଁକି ଯେହେତୁ ଯୀଶୁ ତାଙ୍କର ବାକ୍ୟକୁ ରକ୍ଷା କରିଥାନ୍ତି ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି ଆଜିର ପ୍ରାତଃ କାଳରେ ଯଦିଓ ଆପଣମାନେ ଏହାକୁ ଅତି ସୂକ୍ଷ୍ମତାର ସହିତ ଦେଖିଥିଲେ ତଥାପି ଏହା ଉପରେ ଆଉ କିଛି ଆଲୋକପାତ କରିବା ନିମନ୍ତେ ମୁଁ ଇଚ୍ଛୁକ ଅଟେ ଏହା ସାଧିତ ହୋଇଯାଇଥିଲେ ସୁଦ୍ଧା ପାଉଲ କାହିଁକି ଏ ପ୍ରକାର ଆଜ୍ଞାଟିକୁ ପ୍ରଦାନ କରିଥିଲେ ଆଉ ପାଉଲ କହିଥିଲେ ଯେ କିନ୍ତୁ ଯେଉଁ ସୁସମାଚାର ଆମମାନେ ତୁମମାନଙ୍କ ନିକଟରେ ପ୍ରଚାର କରିଅଛୁ ଆମମାନେ କିମ୍ବା ସ୍ୱର୍ଗଦୂତ ହେଲେ ଯଦି କେହି ତଦ୍ବିନ୍ଧୁ ଅନ୍ୟ ସୁସମାଚାର ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ ବର୍ତ୍ତମାନ ଆପଣମାନେ କହିଥାନ୍ତି ଯେ ଆମମାନେ ଏହା ଉପରେ ଏକ ନୂତନ ଆଲୋକ ଲାଭ କରିଅଛୁ ନୁହେଁ ଆପଣ ସେପରି କିଛି ପାଇନାହାନ୍ତି ଯେହେତୁ ଶୈତାନ୍ତ ଠିକ୍ ସେହିପରି ଭାବରେ ଏକ ନୂତନ ଆଲୋକଟିର ସହିତ ହବାଙ୍କ ନିକଟକୁ ଆସିଥିଲା ଆପଣମାନେ କୌଣସି ପ୍ରକାର ଏକ ନୂତନ ଆଲୋକକୁ ଦରକାର କରନ୍ତି ନାହିଁ ମାତ୍ର ଯେଉଁ ଆଲୋକଟି ପରମେଶ୍ୱର ଏହି ବାକ୍ୟଟିରେ ମଧ୍ୟରେ ସେହି ସ୍ଥାନ ପ୍ରଦାନ କରିଛନ୍ତି ତହିଁ ଉପରେ ନିର୍ଭରଶୀଳ ହୋଇ ଗମନାଗମନ କରିବା ହିଁ ଆପଣମାନଙ୍କ ଉଚିତ କାର୍ଯ୍ୟ ଅଟେ ତାହା ହିଁ ସବୁକିଛି ଅଟେ ବର୍ତ୍ତମାନ ଏହାକୁ ଲକ୍ଷ୍ୟ କରନ୍ତୁ ତାହା ଯେ ତାହା କେତେ ଯେ ସାଧାରଣ ବିଷୟ ଅଟେ ଏହାକୁ ଦେଖନ୍ତୁ ରୂପାନ୍ତରିତ ପର୍ବତରୁ ଓହ୍ଲାଇ ଆସିବା ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ପ୍ରଶ୍ନ କରିଥିଲେ ଯେ ମନୁଷ୍ୟ ପୁତ୍ର କିଏ ବୋଲି ଲୋକେ କଣ କହନ୍ତି ଜଣେ କହିଥିଲେ ଆପଣ ମୂଷା କିମ୍ବା ଏଲିୟ କିମ୍ବା ଭାବାଦୀମାନ ମଧ୍ୟରୁ ଜଣେ ସେ ପଚାରିଥିଲେ ମୁଁ କିଏ ବୋଲି ତୁମେ କଣ କହୁଅଛ ସେ କହିଥିଲେ ପିତର କହିଥିଲେ ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର ସେ କହିଥିଲେ ହେ ଜୁନୁସର ପୁତ୍ର ଶିମନ ତୁମେ ଧନ୍ୟ କାରଣ ମନୁଷ୍ୟ ତୁମ ନିକଟରେ ଏହା ପ୍ରକାଶ କରିନାହିଁ ଦେଖନ୍ତୁ ତାହା ସେମିନାରୀରୁ ଆସିନଥାଏ ତାହା ସଂଗଠନମାନଙ୍କ ମଧ୍ୟରୁ ଆସିନଥାଏ କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ ତୁମ୍ଭେ ତ ଈଶ୍ୱରତ୍ୱ ଜ୍ଞାନ ସମ୍ପନ୍ନ ସ୍କୁଲରୁ ଏହାକୁ ଶିକ୍ଷା କରିନାହଁ ମାତ୍ର ମୋହର ସ୍ୱର୍ଗସ୍ଥ ପିତା ଏହାକୁ ତୁମ୍ଭ ନିକଟରେ ପ୍ରକାଶ କରିଅଛନ୍ତି ପୁଣି ଏହି ପଥର ଉପରେ ମୁଁ ଆପଣ ମଣ୍ଡଳୀ ତୋଳିବି ଆଉ ନରକବ ତାହାକୁ ପରାଜୟ କରିବ ନାହିଁ ସେ ଯେ କିଏ ଅଟନ୍ତି ତାହାର ଏକ ଆତ୍ମିକ ପ୍ରକାଶନଟିଏ ଲକ୍ଷ୍ୟ କରନ୍ତୁ ଆଉ ମୁଁ ମଧ୍ୟ ତୁମକୁ କହୁଅଛି ତୁମ୍ଭେ ପିତର ପୁଣି ଏହି ପଥର ଉପରେ ମୁଁ ଆପଣ ମଣ୍ଡଳୀ ତୋଳିବି ଆଉ ନରକର ବଳ ତାହାକୁ ପରାଜୟ କରେ ନାହିଁ ମୁଁ ତୁମକୁ ସ୍ୱର୍ଗ ରାଜ୍ୟର କଞ୍ଚି ଦେବି ଆଉ ତୁମେ ପୃଥିବୀରେ ଯାହା କିଛି ବନ୍ଦ କରିବ ସ୍ୱର୍ଗରେ ତାହା ବନ୍ଦ ରହିବ ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ ସ୍ୱର୍ଗରେ ତାହା ମୁକ୍ତ ରହିବ ତାଙ୍କୁ ଆପଣଙ୍କ କଥିତ ବାକ୍ୟଟିକୁ ଅବଶ୍ୟ ସଫଳ କରିବାକୁ ଥିଲା ନହେଲେ ସେ ପରମେଶ୍ୱର ହୋଇ ରହିନଥାନ୍ତେ ଆଉ ଯେତେବେଳେ ସେ ତାହାକୁ ସେପରି କରିଥିଲେ ତାର କିଛି ଦିନ ପରେ ସେ ଉତ୍ସାପିତ ହୋଇଥିଲେ ଉତ୍ଥାପିତ ହୋଇଥିଲେ ଓ ସ୍ୱର୍ଗରେ ଗୃହୀତ ହୋଇଥିଲେ ଆଉ ପିତର ପେଣ୍ଟିକଷ୍ଟ ଦିନ ସୁସମାଚାରଟିକୁ ଖୋଲିଥିଲେ ସେ ତାହା କରିଥିଲେ କି ହଁ ନିଶ୍ଚିତ ରୂପେ ସେ ତାହା ସାଧନ କରିଥିଲେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ଯେତେବେଳେ ସେ କରିବେ ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ଯେହେତୁ ସେମାନେ ଆତ୍ମାରେ ପରିପୂର୍ଣ୍ଣ ଥିଲେ ସେହି କାରଣରୁ ଲୋକମାନେ ସେମାନଙ୍କୁ ପରିହାସ କରିଥିଲେ ସେମାନଙ୍କୁ ସ୍ୱଧର୍ମ ତ୍ୟାଗୀ ନିଷ୍ପାପ ବ୍ୟକ୍ତିଗଣ ଏପରି ଅନେକ ପ୍ରକାରର ବିଦ୍ରୂପକର ନାମଗୁଡ଼ିକରେ ସେମାନଙ୍କୁ ପରିହାସ କରାଯାଇଥିଲା ଏପରି ସେମାନେ ହାସ୍ୟରୋଳ କରିଥିଲେ ଓ କହିଥିଲେ ଯେ ଏମାନେ ମିଷ୍ଟ ଦାକ୍ଷରସରେ ମତ ହୋଇଅଛନ୍ତି ଆଉ ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ତରରେ ସେମାନଙ୍କ ନିକଟରେ ପ୍ରଚାର କରି କହିଥିଲେ ଯେ ହେ ଜିହୁଦୀ ଲୋକେ ଓ ଜିରୁସାଲେମ ନିବାସୀ ସମସ୍ତେ ଆପଣମାନେ ମୋର କଥା ଶୁଣନ୍ତୁ ମୋର ବାକ୍ୟଗୁଡ଼ିକୁ ଶୁଣନ୍ତୁ ଓ ମୋ ପ୍ରତି କର୍ଣ୍ଣପାତ କରନ୍ତୁ କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି ଏମାନେ ସେପରି ମାତାଲ ନୁହନ୍ତି ତେଣୁ ବର୍ତ୍ତମାନ ସମୟ ସକାଳ 9 ଘଣ୍ଟା ମାତ୍ର କିନ୍ତୁ ଜୋଏଲ ଭାଗବତୀଙ୍କ ଦ୍ୱାରା ଯାହା ଉକ୍ତ ଅଛି ଏ ସେହି ଘଟଣାଟି ଅଟେ ଈଶ୍ୱର କହନ୍ତି ଶେଷ କାଳରେ ଏପରି ଘଟିବ ଯେ ଆମେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରାଇବା ଆଉ ସେହି ଦିନଗୁଡ଼ିକରେ ସେ ତାହା ଆପଣଙ୍କ ସନ୍ତାନମାନଙ୍କ ପ୍ରତି ଆପଣଙ୍କ ସନ୍ତତିମାନଙ୍କ ପ୍ରତି ଆପଣଙ୍କ ଦାସଦାସୀମାନଙ୍କ ପ୍ରତି କାର୍ଯ୍ୟକାରୀ କରିବେ ଆଉ ଯେତେବେଳେ ସେମାନେ ତାହା ଶୁଣିଥିଲେ ସେତେବେଳେ ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଯାଇଥିଲା ଯେହେତୁ ସେମାନେ ଏପରି ଏକ ବ୍ୟକ୍ତିଙ୍କଠାରୁ ତାହା ଶ୍ରବଣ କରୁଥିଲେ ଯିଏକି କଖ କିଛି ଜାଣିନଥିଲେ ମାତ୍ର ତଥାପି ସେମାନେ ତାଙ୍କର ବାକ୍ୟଗୁଡ଼ିକୁ ଗୁରୁତ୍ୱ ପ୍ରଦାନ କରିଥିଲେ ଯେହେତୁ ତାଙ୍କ ଅନ୍ତରାତ୍ମା ମଧ୍ୟରେ କୌଣସି ଏକ ବିଷୟ ନିହିତ ହୋଇ ରହିଥିଲା ଅର୍ଥାତ୍ ପବିତ୍ର ଆତ୍ମା ତାଙ୍କ ମଧ୍ୟରେ ପ୍ରଜ୍ୱଳିତ ହେଉଥିଲେ ତାଙ୍କୁ ବାରଣ କର କାହିଁକି ଯେହେତୁ ତାହା ତ ଠିକ୍ ସେହିପରି ଏକ ବିଷୟ ଅଟେ ଯେପରିକି ବତାସ ପ୍ରବାହିତ ହେଉଥିବା କୌଣସି ଏକ ଦିନରେ ବାହାରକୁ ନିଆଁ କାଢି ଆଣି ଏକ ଶୁଷ୍କ ଗୃହଟି ଉପରେ ନିକ୍ଷେପ କରିବା ସଦୃଶ ଅଟେ ଆପଣ ତାହାକୁ ନିର୍ବାହ କରିପାରନ୍ତି ନାହିଁ ସେ ତ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଥିଲେ ଆଉ ସେତେବେଳେ ସେ ଯାହା କରିଥିଲେ ବର୍ତ୍ତମାନ ସେ ତାହା ତାହା କରିବେ କି? ଅତ୍ୟେ ପ୍ରଶ୍ନ କରିଥିଲେ ଯେ ଭାଇମାନେ ଆମେ ପରିତ୍ରାଣ ପାଇବା ନିମନ୍ତେ କଣ କରିବା? ବର୍ତ୍ତମାନ ପିତରଙ୍କ ପ୍ରତି ଦୃଷ୍ଟିପାତ କରନ୍ତୁ, ସ୍ୱର୍ଗ ରାଜ୍ୟ ନିମନ୍ତେ ତୁମ ନିକଟରେ ଚାବି ଗୁଚ୍ଛା ରହିଅଛି। ଦେଖନ୍ତି ତ, ଯେତେବେଳେ ଯୀଶୁ ତୃତୀୟ ଦିବସରେ ଉତ୍ଥାପିତ ହୋଇଥିଲେ ସେତେବେଳେ ସେ ସ୍ୱର୍ଗ ରାଜ୍ୟ ନିମନ୍ତେ ଚାବିଟିକୁ ଲାଭ କରିନଥିଲେ। ଆପଣ ଏହାକୁ ଜାଣିଥିଲେ କି? ଯେହେତୁ ସେ କହିଥିଲେ ଯେ ପୁଣି ଆମ୍ଭ ହସ୍ତରେ ମୃତ୍ୟୁ ଓ ପାତାଳର କଞ୍ଚି ଅଛି, କିନ୍ତୁ ରାଜ୍ୟର ଚାବିଟି ନଥିଲା, ଯେହେତୁ ସେଗୁଡ଼ିକୁ ପିତରଙ୍କୁ ଦତ୍ତ ହୋଇଥିଲା। ଆଉ ସେ ପିତରଙ୍କୁ କହିଥିଲେ ଯେ ପିତର, ତୁମେ ପୃଥିବୀରେ ଯାହା କିଛି ଖୋଲିବ ଆମେ ତାହା ସ୍ୱର୍ଗରେ ଖୋଲିବା, ଆଉ ତୁମେ ପୃଥିବୀରେ ଯାହା କିଛି ବନ୍ଦ କରିବ ତାହାକୁ ଆମେ ସ୍ୱର୍ଗରେ ବନ୍ଦ କରିବା। ବର୍ତ୍ତମାନ ସେମାନେ କଞ୍ଚିଗୁଡ଼ିକ ଧରି ଜଗତର ନିମନ୍ତେ ଆଶିଷର ସେହି ବିଷୟକୁ ଖୋଲିଦେବା ନିମନ୍ତେ ଠିଆ ହୋଇଅଛନ୍ତି, ଆଉ ସେଠାରେ ସେ ହସ୍ତରେ ଚାବିଗୁଡ଼ିକୁ ଧରି ଠିଆ ହୋଇଅଛନ୍ତି। ଆଉ ସେମାନେ ପଚାରୁଛନ୍ତି ଯେ ପରିତ୍ରାଣ ପାଇବା ନିମନ୍ତେ ଆମମାନେ କଣ କରିବା? ପୀଡ଼ିତମାନେ କାର୍ଯ୍ୟ ସାଧନ କରିବା ନିମନ୍ତେ ଯାହା କିଛି କହିଥାନ୍ତୁ ନା କାହିଁକି, ସେଥିରେ କିଛି କହିବାର ନାହିଁ। ମାତ୍ର ଯଦି ସେ ତାଙ୍କୁ ତାହା ସାଧନ କରିବା ନିମନ୍ତେ ଅଧିକାର ପ୍ରଦାନ କରିଥାନ୍ତି, ତେବେ ସ୍ୱର୍ଗରେ ପରମେଶ୍ୱରଙ୍କୁ ତାହା ସ୍ୱୀକାର କରିବା ବାଞ୍ଛନୀୟ ଅଟେ। ଆଉ ପିତର କହିଥିଲେ ଯେ ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିତ ହେଉନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ। ତାହା ଯଥୋଚିତ ବିଷୟ ନୁହେଁ କି? ଆଉ ସେହି କାରଣରୁ ସେହି କଞ୍ଚିଟି ଯେକୌଣସି ନାମରେ, ଯେକୌଣସି ପନ୍ଥାରେ, ଯେକୌଣସି ରୂପରେ ସ୍ୱର୍ଗରେ ଗୃହୀତ ହୋଇନଥିଲା, ଯେହେତୁ ଯାହା ପୃଥିବୀରେ ଉନ୍ମୁକ୍ତ ହୋଇଥିଲା ଆଉ ତାହା ସ୍ୱର୍ଗରେ ମଧ୍ୟ ଉନ୍ମୁକ୍ତ ହୋଇଥିଲା। ନହେଲେ ପିତରଙ୍କ ନିମନ୍ତେ ଯୀଶୁ ଆପଣ ବାକ୍ୟଟିକୁ ରକ୍ଷା କରିନଥିଲେ। ମଧ୍ୟ ଏହାପରେ ବାଇବଲରେ ଯେକୌଣସି ସ୍ଥାନରେ ବାପ୍ତିସ୍ମ ପ୍ରଦାନ କରାଯାଇଥିଲା ସେ ସମସ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ପ୍ରଦାନ କରାଯାଇଥିଲା। ଆଉ ଏହା ପୂର୍ବରୁ ଯେଉଁମାନେ ବାପ୍ତିତ ହୋଇସାରିଥିଲେ ସେମାନଙ୍କୁ ପୁନଶ୍ଚ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ପବିତ୍ରତ୍ମାଙ୍କୁ ଲାଭ କରିବା ନିମନ୍ତେ ବାପ୍ତିସ୍ ନେବାକୁ ହିଁ ପଡ଼ିଥିଲା। ତାହା ହିଁ ନିର୍ଭୁଲ ରୂପେ ବାପ୍ତିସ୍ମ ଦେବା ବିଧିତି ଅଟେ। ଏହା ବର୍ତ୍ତମାନ ସୁଦ୍ଧା ସମଭାବରେ କାର୍ଯ୍ୟ କରିଥାଏ, ଏହା ତଦ୍ରୂପ ହୋଇଆସୁଅଛି। ତେଣୁ ଆମ୍ଭେମାନେ ଯଦି ପିତା, ପୁତ୍ର ଓ ପବିତ୍ରତ୍ମା ନାମରେ ବାପ୍ତିତ କରିଥାଉ କିମ୍ବା ବାପ୍ତିସ୍ମ ଦେବାର ଶିକ୍ଷା ଦେଇଥାଉ, ତେବେ ତାହା ଭ୍ରାନ୍ତିଜନକ ଭାବବାଣୀ ଅଟେ। ମୁଁ ଆପଣମାନଙ୍କୁ ଆଘାତ ଦେବାକୁ ଚାହେଁ ନାହିଁ, ମାତ୍ର ମଣ୍ଡଳୀ ଯେପରି ଏହାକୁ ଅବଗତ ହୋଇପାରେ ତେଣୁ ତାହାକୁ ମୁଁ ଲିପିବଦ୍ଧ କରି ରଖିବାକୁ ଚାହେଁ। ଆମମାନେ ନିଶ୍ଚିତ ରୂପେ ଏକ ନିରକ୍ଷର କିମ୍ବା ଅପଦାର୍ଥ ଜନତାର ଏକ ସମଷ୍ଟିଠାରେ ବସି ନାହୁଁ। ଯଦି ଈଶ୍ୱର ବାକ୍ୟର କେଉଁ ସ୍ଥାନରେ ଆମମାନେ ଠିଆ ହୋଇ ରହିଅଛୁ ତାହା ଆମମାନେ ଜାଣୁ। ଦେଖନ୍ତୁ, ଆମମାନେ ଜାଣୁ, ମୁଁ ଯେକୌଣସି ବ୍ୟକ୍ତିଙ୍କୁ ଅଧିକାରର ସହିତ କହୁଅଛି କି ଯେ ବାଇବଲରେ କଦାପି କେହି ହେଲେ ବ୍ୟକ୍ତି ଯେ ପିତା, ପୁତ୍ର ଓ ପବିତ୍ରଙ୍କ ନାମରେ ଏଥିପୂର୍ବେ ବାପ୍ତିତ ହୋଇଥିଲେ ତାହା ମୋତେ ଦେଖାଇ ଦିଅନ୍ତୁ। ବର୍ତ୍ତମାନ ଆପଣମାନେ ଯେ ଏକ ଅସତ୍ୟ ଧରଣ ଭାବବାଣୀକୁ କିମ୍ବା ସତ୍ୟକୁ ତାହାକୁ ଶୁଣିବାକୁ ଚାହାନ୍ତି, ଧର୍ମଶାସ୍ତ୍ର ଅନୁସନ୍ଧାନ କରନ୍ତୁ। ଏହା ତ ଆପଣଙ୍କ ଉପରେ ନିର୍ଭର କରିଥାଏ। ବାଇବଲ ମଧ୍ୟରେ କୌଣସି ଜଣେ ବ୍ୟକ୍ତି ହୁଅନ୍ତୁ କିମ୍ବା କୌଣସି ଏକ ମଣ୍ଡଳୀ ହେଉ, କଦାପି ଏକ ସଂଗଠନ ଦ୍ୱାରା ଯେ ଅଭିଷିକ୍ତ କରାଯାଇଥିଲେ ତାହା ମୋତେ ଦେଖାଇ ଦିଅନ୍ତୁ, କିମ୍ବା ସେମାନେ ଯେ କଦାପି ଜଣେ ମହିଳା ପ୍ରଚାରିକାଙ୍କୁ ଅଭିଷେକ କରିଥିଲେ ତାହା ମଧ୍ୟ ମୋତେ ବାଇବଲରୁ ଦେଖାଇ ଦିଅନ୍ତୁ। ଆମମାନେ ଯେ ସମସ୍ତ ବିଷୟଗୁଡ଼ିକ ଉପରେ ବର୍ତ୍ତମାନ ଆଲୋଚନା କରୁଅଛୁ ସେସବୁକୁ ବାଇବଲ ମଧ୍ୟରେ ପ୍ରାଧାନ୍ୟ ପ୍ରଦାନ କରାଯାଇ ସେଗୁଡ଼ିକୁ ଯେ ଅଭିଷେକ କରାଯାଇଅଛି ଏପରି ବିଷୟ ମୋତେ ଦେଖାଇ ଦିଅନ୍ତୁ। ବାଇବଲରେ ସେସବୁ ବିଷୟ କିଛି ରହିନାହିଁ, ମୋତେ ସେପରି ଗୋଟିଏ ସ୍ଥାନରେ ଦେଖାଇ ଦିଅନ୍ତୁ। ଆପଣମାନେ ଗୋଟିଏ ସଂଗଠନ ମଧ୍ୟକୁ ଚାଲିଯାଇଅଛନ୍ତି। ହଁ, ମେଥଡିଷ୍ଟ ମାନେ ଯେତେବେଳେ ଉତ୍ଥାପିତ ହୋଇଥିଲେ ସେମାନେ ଶୁଦ୍ଧିକରଣ ବାକ୍ୟଟିକୁ ପ୍ରଚାର କରିଥିଲେ, ତାହା ନିଶ୍ଚିତ ରୂପେ ଉତ୍ତମ ଥିଲା। ମାତ୍ର ଯେତେବେଳେ ସେମାନେ ସେପରି କରିଥିଲେ ସେତେବେଳେ ସେମାନେ ଏକ ସମ୍ପ୍ରଦାୟର ସୃଷ୍ଟି କରିଥିଲେ ଏବଂ ତାହା ମଧ୍ୟରେ ସୁସ୍ଥିର ହୋଇ ରହିଯାଇଥିଲେ। ଏହା ହିଁ ଏକ କାରଣ ଅଟେ ଯେଉଁ ନିମନ୍ତେ ବାଇବଲରେ ବର୍ଣ୍ଣନା କରାଯାଇଛି ଯେ ତୁମ୍ଭେ ନାମରେ ଜୀବିତ। ଆପଣ କହିବେ ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ। ଆଚ୍ଛା, ତେବେ ଆପଣ କେଉଁ ସଂସ୍ଥା ସହିତ ସମ୍ପର୍କ ସ୍ଥାପନ କରିଅଛନ୍ତି? ଆପଣ କହିବେ ମୁଁ ମେଥଡିଷ୍ଟ ଜଣେ ସଭ୍ୟ ଅଟେ। ଆପଣ ଯଦି ସେପରି କହିଥାନ୍ତି ତେବେ ଆପଣ ଜଣେ ବ୍ୟଭିଚାରିଣୀ ଅଟନ୍ତି। ଯଦି ମୁଁ ଜଣେ ବ୍ୟାପ୍ଟିଷ୍ଟ ବୋଲି କହିଥାନ୍ତି ତେବେ ଆପଣ ଜଣେ ବ୍ୟଭିଚାରିଣୀ ଅଟନ୍ତି। ଯଦି ପେଣ୍ଟିକଷ୍ଟ ବୋଲି କହିଥାନ୍ତି ତେବେ ଆପଣ ଜଣେ ବ୍ୟଭିଚାରିଣୀ ଅଟନ୍ତି। ଏହା କହିବା ଦ୍ୱାରା ଆପଣ ଯଦି ସେ ମନ୍ଦିର ସହିତ ସମ୍ପୃକ୍ତ ଅଟନ୍ତି ତାହା ପ୍ରକାଶ କରି କହିଥାନ୍ତି। ମାତ୍ର ଆପଣଙ୍କୁ ତ ଖ୍ରୀଷ୍ଟ ସହିତ ସମ୍ପୃକ୍ତ ହେବା ଉଚିତ ଅଟେ। ମେଥଡିଷ୍ଟ କିମ୍ବା ବ୍ୟାପ୍ଟିଷ୍ଟ କହିବାରେ ଆପଣଙ୍କ କୌଣସି ଲାଭ ରହିନାହିଁ। ଯେହେତୁ ଆପଣ ଯଦି ଜଣେ ଖ୍ରୀଷ୍ଟିଆନ ଅଟନ୍ତି ତେବେ ଆପଣ ହୃଦୟରେ ଖ୍ରୀଷ୍ଟିଆନ ଅଟନ୍ତି। ସେହି ସମସ୍ତ ସଂସ୍ଥାଗୁଡ଼ିକ ସନ୍ତାନଗଣଙ୍କୁ, ଅର୍ଥାତ୍ ପରମେଶ୍ୱର ସନ୍ତାନଗଣଙ୍କୁ ଯେ ଉତ୍ପନ୍ନ କରିପାରନ୍ତି ଏହା ଯଥୋଚିତ ବିଷୟ ଅଟେ। ମାତ୍ର ଆପଣ ଜଣେ ମେଥଡିଷ୍ଟ କିମ୍ବା ବ୍ୟାପ୍ଟିଷ୍ଟ ହେବା ଦ୍ୱାରା ହିଁ କେବଳ ସ୍ୱର୍ଗକୁ ଯାଇପାରନ୍ତି, ଏହାକୁ ଯେତେବେଳେ ଚିନ୍ତା କରିଥାନ୍ତି ସେତେବେଳେ ଆପଣ ତାହା ସେତେବେଳେ ଆପଣ ଭ୍ରାନ୍ତ ହୋଇଥାନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ହିଁ ଆମେ ସେଥିରୁ ପୃଥକ ହୋଇ ରହିଅଛୁ। ବ୍ୟାପ୍ଟିଷ୍ଟ ଲୋକମାନେ ଏହି କଥାକୁ କାହିଁକି ବିବେଚନା କରିପାରନ୍ତି ନାହିଁ? କିଛି ଦିନ ପୂର୍ବେ ଜଣେ ମେଥଡିଷ୍ଟ ସଭ୍ୟଙ୍କୁ, ଯିଏକି ବହୁ ଦିନ ପୂର୍ବେ ଗୋଟିଏ ପ୍ରବନ୍ଧ ଲେଖିଥିଲେ, ତାଙ୍କୁ ପଚାରିଥିଲି, ତାଙ୍କ ସମ୍ମୁଖରେ ଏହି ବିଷୟ ପଚାରିଥିଲି, ଆଉ ସେ କହିଥିଲେ ଯେ ଆପଣ ପେଣ୍ଟିକଷ୍ଟ ମାନଙ୍କ ସହିତ ସଦାସର୍ବଦା ପ୍ରଚଳନ କରିଥାନ୍ତି, ଏହି ଗୋଟିଏ କାରଣ ନିମନ୍ତେ ଆମମାନେ ଆପଣଙ୍କର ବିରୋଧୀ ଅଟୁ। ମୁଁ ତାଙ୍କୁ ପଚାରିଥିଲି ଆପଣ କଣ ଅଟନ୍ତି, ସେ କହିଥିଲେ ଆମ୍ଭେମାନେ ତ ମେଥଡିଷ୍ଟ ଅଟୁ। ସୁତରାଂ ମୁଁ ତାଙ୍କୁ କହିଥିଲି ମୁଁ ଯାହା କରିବାକୁ ଚାହେଁ ତାହା ଆପଣଙ୍କୁ କହୁଅଛି, ମୁଁ ଆପଣଙ୍କ ସହରକୁ ଯିବି ଆଉ ଆପଣ ଏବଂ ଅନ୍ୟ ମେଥଡିଷ୍ଟ ମାନେ ଏହି ପ୍ରଚାର ଅଭିଯାନଟିକୁ ସାହାଯ୍ୟ କରିବେ। ସେ କହିଥିଲେ ଯେ ହଁ ନିଶ୍ଚିତ ରୂପେ, ମାତ୍ର ଆମମାନେ ତ ତାହା କରିପାରିବୁ ନାହିଁ। ମୁଁ କହିଥିଲି ଏହା ହିଁ ଯାହାକି ମୁଁ ଆଶା କରୁଥିଲି। ମୁଁ କହିଥିଲି ଯେ ମୁଁ ପେଣ୍ଟିକଷ୍ଟଲମାନଙ୍କ ସହିତ ଏଥିପାଇଁ ଜଡ଼ିତ ହୋଇ ରହିଥାଏ ଯେହେତୁ ପେଣ୍ଟିକଷ୍ଟଲମାନେ ଏହାକୁ ବିଶ୍ୱାସ କରିଥାନ୍ତି, ଏହା ସତ୍ୟ କଥାଟି ଅଟେ। ସେମାନେ ତ ଏହା ସହିତ ଘନିଷ୍ଠ ରୂପେ ଜଡ଼ିତ ହୋଇ ରହିଥାନ୍ତି, ସେମାନେ ତ ଏଥିରୁ ଲାଭବାନ ହେଉଥିବା ବ୍ୟକ୍ତିବିଶେଷ ଅଟନ୍ତି। ପେଣ୍ଟିକଷ୍ଟ ମଣ୍ଡଳୀର ସମ୍ବନ୍ଧରେ ଖୁବ୍ ନିକଟରେ ଲାଇଫ୍ ମ୍ୟାଗାଜିନ୍ରେ ବାହାରିଥିବା ପ୍ରବନ୍ଧଟିକୁ ଆପଣମାନେ ମଧ୍ୟରୁ କେତେଜଣ ପାଠ କରିଅଛନ୍ତି? ଏହି ଯୁଗଟି ନିମନ୍ତେ ତାହା ସର୍ବଶ୍ରେଷ୍ଠ ଅଦ୍ଭୁତ ବିଷୟଟି ଅଟେ। ଯେହେତୁ ଅନ୍ୟାନ୍ୟ ସମସ୍ତ ମଣ୍ଡଳୀଗୁଡ଼ିକର ଧର୍ମ ପରିବର୍ତ୍ତ ଲୋକମାନଙ୍କ ସଂଖ୍ୟାକୁ ମିଶା ଯେତେ ହେବ, ଠିକ୍ ସେତିକି ସଂଖ୍ୟା ଲୋକମାନଙ୍କୁ ସେମାନେ କେବଳ ଗୋଟିଏ ବର୍ଷ ମଧ୍ୟରେ ଲାଭ କରିଅଛନ୍ତି। କାହିଁକି? ଯଦିଓ ସେମାନେ ଭ୍ରାନ୍ତତାରା ମଧ୍ୟରେ ରହିଅଛନ୍ତି, ତଥାପି ପରମେଶ୍ୱର ସେମାନଙ୍କୁ ପରିଚାଳିତ କରୁଅଛନ୍ତି, ଯେହେତୁ ସେମାନେ ସତ୍ୟତାକୁ ବିଶ୍ୱାସ କରୁଛନ୍ତି ଓ ତହିଁ ଉପରେ ନିର୍ଭରଶୀଳ ହୋଇ ରହିଅଛନ୍ତି। ଏହା ହିଁ ସତ୍ୟତା ଅଟେ। ମାତ୍ର ବର୍ତ୍ତମାନ ଆମମାନେ କଣ କରୁଅଛୁ ଦେଖନ୍ତି ତ, ଏହି କାରଣରୁ ଆମମାନେ ସଂସ୍ଥାୟୀ ନୁହଁ। ଆଉ ପ୍ରକୃତରେ ପେଣ୍ଟିକଷ୍ଟ ଆମମାନେ ଯେପରି ଭାବରେ ସାମ୍ପ୍ରଦାୟୀ ହୋଇଯାଇଅଛନ୍ତି, ଆଉ ବିଗତ ପ୍ରାୟ 40 ବର୍ଷ ପୂର୍ବେ ପବିତ୍ର ଆତ୍ମା ଯେତେବେଳେ ସର୍ବପ୍ରଥମେ ସେମାନଙ୍କ ଉପରେ ଅଧିଷ୍ଠିତ ହୋଇଥିଲେ, ଆଉ ସେତେବେଳେ ବରଦାନଗୁଡ଼ିକ ମଧ୍ୟରୁ ଗୋଟିଏ ବରଦାନ ସେମାନେ ପାଇଥିଲେ, ଅର୍ଥାତ୍ ଅଜଣା ଭାଷାରେ କଥାବାର୍ତ୍ତା କରିପାରୁଥିଲେ, ତାହା ତ ବରଦାନଗୁଡ଼ିକ ମଧ୍ୟରୁ ସବୁଠାରୁ କ୍ଷୁଦ୍ରତମ ବରଦାନଟି ଅଟେ। ଆଉ ପ୍ରେରିତ ପାଉଲଙ୍କ ଉକ୍ତି ଅନୁସାରେ ବରଦାନଗୁଡ଼ିକ ମଧ୍ୟରୁ ଅତି କ୍ଷୁଦ୍ରତମ ବରଦାନଟିଏ ଥିଲା, ଆଉ ଯେତେବେଳେ ତାହା ପତିତ ହୋଇଥିଲା ସେତେବେଳେ ବା ଆମମାନେ ବର୍ତ୍ତମାନ ତାହା ପାଇଅଛୁ। ସେମାନେ ଏପରି କହିଥିଲେ ଆଉ ସେମାନେ ତାହାକୁ ସଂସ୍ଥାପିତ କରି ସାଧାରଣ ପରିଷଦ ନାମରେ ନାମକରଣ କରିଥିଲେ, ଯାହାକି ବର୍ତ୍ତମାନ ଆସେମ୍ବ୍ଲିଜ୍ ଅଫ୍ ଗଡ୍ ଚର୍ଚ୍ଚ ନାମରେ ପରିଚିତ ଅଟେ। ବା ଯେତେବେଳେ ପର୍ଯ୍ୟନ୍ତ ଆପଣ ଅଜଣା ଭାଷାରେ କଥାବାର୍ତ୍ତା କରିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ କଦାପି ଆପଣ ତାହା ପାଇପାରିନାହାନ୍ତି। ହଁ ନିଶ୍ଚିତ ରୂପେ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାହାରି ଯାଇଛନ୍ତି ଓ ସେମାନଙ୍କୁ ଯଥାସ୍ଥାନରେ ପରିତ୍ୟାଗ କରିଦେଇଛନ୍ତି। ନିଶ୍ଚିତ ରୂପେ ମହାଶୟ, ହଁ ତାହା ହିଁ ଅଟେ। ତତ୍ପରେ ଏକତାବାଦୀମାନେ ଉତ୍ଥାପିତ ହୋଇଥିଲେ ଓ ସେମାନେ ଯୀଶୁଙ୍କ ନାମରେ ବାପ୍ତିସ୍ମଙ୍କର ସତ୍ୟତାକୁ ଲାଭ କରିଥିଲେ, ଆଉ କହିଥିଲେ ଯେ ଆରେ ବା ଆମେ ତାହା ଲାଭ କରିଅଛୁ, ଆଉ ସେମାନେ ମଧ୍ୟ ସଂସ୍ଥାପିତ ହୋଇଯାଇଥିଲେ। ତତ୍ପରେ ସେମାନେ କଣ କରିଥିଲେ, ଆଉ ପରମେଶ୍ୱର ସେମାନଙ୍କୁ ମଧ୍ୟ ପରିତ୍ୟାଗ କରିଦେଇଥିଲେ ଓ ସେମାନଙ୍କୁ ସେମାନଙ୍କ ସ୍ଥାନରେ ଛାଡ଼ି ଦେଇଥିଲେ, ଯେହେତୁ ତାହା ଯେ ଇଚ୍ଛା କରେ ସେ ଆସୁ ଏପରି ଅଟେ। ଲକ୍ଷ୍ୟ କରନ୍ତୁ, ଏକତାବାଦୀ ଆସେମ୍ବ୍ଲିଜ୍ ମାନଙ୍କ ମଧ୍ୟକୁ ଯାଇପାରନ୍ତି ନାହିଁ, କିମ୍ବା ଆସେମ୍ବ୍ଲିଜ୍ ଗଣ ମଧ୍ୟ ଏକତାବାଦୀମାନଙ୍କ ମଧ୍ୟକୁ ଆସିପାରନ୍ତି ନାହିଁ। ସେମାନଙ୍କ ସହିତ ସହଭାଗିତ ଲାଭ କରିଥିବା କେତେକ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ମୁଁ କଥାବାର୍ତ୍ତା କରିଥିଲି, ଗଜ ମହାଶୟ ଓ ଡକ୍ଟର ପୋପ ମହାଶୟ ତଥା ଅନ୍ୟାନ୍ୟ ଅନେକ ଯେଉଁମାନେ କି ବିଶିଷ୍ଟ ବ୍ୟକ୍ତିଗଣ ହୋଇପାରିଅଛନ୍ତି। ଆଉ ମୁଁ ସେମାନଙ୍କ ସହିତ ଏକତ୍ରିତ ହୋଇ ବସିଥିଲି ଓ ପଚାରିଥିଲି ଯେ ଜଣେ ବ୍ୟବସ୍ଥାପକ ହିସାବରେ ଆପଣମାନଙ୍କର ପ୍ରାଥମିକ ପ୍ରମାଣଟିକୁ କିପରି ଭାବରେ ସାବ୍ୟସ୍ତ କରିପାରନ୍ତି। ହଁ, ସେମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣ କିମ୍ବା ତିନି ଜଣ ପ୍ରକୃତରେ ଖୁବ୍ ସଚ୍ଚୋଟ ଥିଲେ, ଆଉ ସେମାନେ କହିଥିଲେ ଭାଇ ବ୍ରହ୍ମ ତାହା ଯେ ଭ୍ରାନ୍ତିଜନକ ବିଷୟଟି ଅଟେ, ଏହା ତାମାନେ ଜାଣୁ, ତଥାପି ଆମମାନେ କଣ କରିପାରୁ? ଯଦି ବର୍ତ୍ତମାନ ଆମମାନେ ଏହା ବିରୁଦ୍ଧରେ କିଛି କହୁ ତେବେ ଏହା ସମସ୍ତ ଯୋଜନାଟିକୁ ମଝିରୁ ଅସ୍ତବ୍ୟସ୍ତ କରିଦେବ। ତେଣୁ ନିଶ୍ଚିତ ରୂପେ ଏପରି କହିବା ଦ୍ୱାରା ଆପଣ ଜଣେ ବିଶପ୍ କିମ୍ବା ଜଣେ ମୁଖ୍ୟପାଳକ କଦାପି ହୋଇପାରିବେ ନାହିଁ, ତାହା ହିଁ ଏକମାତ୍ର ଅଭିପ୍ରାୟଟି ଅଟେ। ଭାଇ, ଗୋଟିଏ ଅଲଗା ସ୍ଥାନରେ ମୋର ଏକ ଛୋଟ ଦଳକୁ ଆପଣଙ୍କ ରଖିବାଟା ଏବଂ ଏକ ପାଇନ୍ ବୃକ୍ଷ ମୂଳେ ରହି ସତ୍ୟତା ସହିତ ସେମାନଙ୍କୁ ବାକ୍ୟ ପ୍ରଦାନ କରିବାଟା ମୁଁ ଅତ୍ୟୁତ୍ତମ ବୋଲି ବିଚାର କରିବି। ନିଶ୍ଚିତ ରୂପେ ଏବଂ ତଦ୍ୱାରା ଆପଣ ଯେ ସତ୍ୟତାକୁ ପ୍ରଚାର କରୁଛନ୍ତି ଏହାର ସନ୍ତୁଷ୍ଟିକୁ ଲାଭ କରିପାରିବେ ଓ ବୁଝିପାରିବେ। ମନୁଷ୍ୟମାନେ ସତ୍ୟତାଟିକୁ ଜାଣିବାକୁ ଚାହାନ୍ତି ଆଉ ଏକ ଖ୍ରୀଷ୍ଟିଆନ ହୋଇଥିବା କାରଣରୁ ଆପଣ ସତ୍ୟତା ନିଦର୍ଶନଟିକୁ ଧାରଣ କରିବା ନିମନ୍ତେ ବାଧ୍ୟ ଅଟନ୍ତି। ଦିନେ ପରମେଶ୍ୱର ଏଥି ନିମନ୍ତେ ଆପଣଙ୍କୁ ଦାୟୀ କରିବେ। ସୁତରାଂ ସତ୍ୟତା ଉପରେ ଆପଣମାନେ ଦୃଢ଼ୀଭୂତ ହୋଇ ରୁହନ୍ତୁ। ଆଉ ଆପଣ ଯଦି ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିତ ହୋଇନାହାନ୍ତି ଏବଂ ଆପଣମାନେ ଯଦି ଏହି ସମସ୍ତ ବିଷୟଗୁଡ଼ିକୁ ସଫଳ କରିନାହାନ୍ତି ତେବେ ଆପଣମାନେ ନିଶ୍ଚିତ ରୂପେ ପବିତ୍ର ଆତ୍ମାକୁ ଲାଭ କରିନାହାନ୍ତି। ବା ମୁଁ ଅଜଣା ଭାଷା କଥାବାର୍ତ୍ତା କରିପାରେ ଆପଣ ଏ ପ୍ରକାର କହିପାରନ୍ତି, ମାତ୍ର ଆପଣମାନେ ଯଦି ତଦ୍ୱାରା ପବିତ୍ର ଆତ୍ମାକୁ ଲାଭ କରିଛନ୍ତି ଏହା ତାହାର ଯଥାର୍ଥ ପ୍ରମାଣ ନୁହେଁ। ମୁଁ ତ ଯାଦୁଗରମାନଙ୍କୁ, ଯାଦୁଗରୀମାନଙ୍କୁ, ଭୂତାତ୍ମାମାନଙ୍କୁ ଏବଂ ଅନ୍ୟାନ୍ୟ ଅନେକଙ୍କୁ ଅନ୍ୟ ଭାଷା କଥାବାର୍ତ୍ତା କରିବାର ଦେଖିଅଛି, ନିଶ୍ଚିତ ରୂପେ ଦେଖିଅଛି। ମାତ୍ର ସେମାନେ ଯେ ପବିତ୍ର ଆତ୍ମାକୁ ପାଇନଥାନ୍ତି ତାହା ତ ଆପଣମାନେ ଜାଣନ୍ତି। ସେମାନେ ମନୁଷ୍ୟର ଖପୁରୀରୁ ରକ୍ତ ନିର୍ଗତ କରାଇ ପାଳନ କରିଥାନ୍ତି, ନୃତ୍ୟ କରି ଭୂତାତ୍ମାକୁ ଆହ୍ୱାନ କରିଥାନ୍ତି ଓ ପରଭାଷାରେ କଥାବାର୍ତ୍ତା କରିଥାନ୍ତି ଇତ୍ୟାଦି, ଏହା ସୁନିଶ୍ଚିତ ଅଟେ। ତଥାପି ସେମାନେ ପବିତ୍ର ଆତ୍ମାଙ୍କୁ ଲାଭ କରିନଥାନ୍ତି। ସୁତରାଂ ଯେହେତୁ ଆପଣ ଅଜଣା ଭାଷାରେ କଥାବାର୍ତ୍ତା କରିପାରିଥାନ୍ତି ସେହି କାରଣ ଆପଣ ପବିତ୍ର ଆତ୍ମାଙ୍କୁ ଲାଭ କରିଅଛନ୍ତି, ଏହା ତାହାର କୌଣସି ଯଥାର୍ଥ ପ୍ରମାଣଟି ନୁହେଁ। ମାତ୍ର ଆପଣ ଯଦି ତାହା ଲାଭ କରିଅଛନ୍ତି ଏହାର କେବଳ ଏକମାତ୍ର ପ୍ରମାଣ ଏହିକି ଯେତେବେଳେ ଆପଣଙ୍କ ଆତ୍ମା ଈଶ୍ୱରଙ୍କ ଆତ୍ମାର ସହିତ ସମ୍ପର୍କ ସ୍ଥାପନ କରିଥାଏ ଏବଂ ଆତ୍ମାଙ୍କର ଫଳଗୁଡ଼ିକ ଯଥା ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ ଆପଣ ମଧ୍ୟରେ ପ୍ରକାଶିତ ହୋଇଥାଏ। ସେତେବେଳେ ଆପଣ ଯେ ପବିତ୍ର ଆତ୍ମାକୁ ଲାଭ କରିଅଛନ୍ତି ଏହାକୁ ଜାଣିପାରିଥାନ୍ତି ଏବଂ ସେ ତଦ୍ୱାରା ନିଜର ସମ୍ପର୍କଟିକୁ ସାକ୍ଷ୍ୟଦାନ କରିବା ଦ୍ୱାରା ହିଁ ପ୍ରମାଣିତ କରିଥାନ୍ତି। ଯେହେତୁ ଆପଣ ଆସେମ୍ବ୍ଲିଜ୍ ମାନଙ୍କ ସହିତ ସମ୍ପୃକ୍ତ ଅଟନ୍ତି କିମ୍ବା ବ୍ୟାପ୍ଟିଷ୍ଟ ମାନଙ୍କ ସହିତ ଅଥବା ପ୍ରେସବିଟେରିଆନ୍ ମାନଙ୍କ ସହିତ ସମ୍ପୃକ୍ତ ଅଟନ୍ତି, ଏପରି ଚିନ୍ତା କରିବା ଦ୍ୱାରା ଆପଣ ଯେତେବେଳେ ଏହାକୁ ଅଗ୍ରାହ୍ୟ କରିଥାନ୍ତି ସେତେବେଳେ ଆପଣ ଯେ କ'ଣ କରିଥାନ୍ତି ତାକୁ ତିଳେ ମାତ୍ର ବିବେଚନା କରିଥାନ୍ତି କି? ଆପଣ ସେତେବେଳେ ଜଣେ ବ୍ୟଭିଚାରୀର ନାମଟିକୁ ଯେ ସ୍ୱୀକାର କରିଥାନ୍ତି ତାହା ହିଁ ଯଥାର୍ଥ ରୂପେ ସତ୍ୟ କଥାଟି ଅଟେ। ସେହି ଚିନ୍ତାଧାରା ଗୁଡ଼ିକ ମଧ୍ୟରୁ ନିଜକୁ ଅଲଗା ରଖନ୍ତୁ, ତହିଁରୁ ବାହାରି ଚାଲି ଆସନ୍ତୁ। ଆପଣମାନଙ୍କର ମଣ୍ଡଳୀ ମଧ୍ୟରୁ କିମ୍ବା ଅନ୍ୟ କୌଣସି ସ୍ଥାନରେ ବାହାରି ଚାଲି ଆସନ୍ତୁ, ଏହା ତମ ତିଳେ ମାତ୍ର ଉଦ୍ଦେଶ୍ୟ ନୁହେଁ। ସେଗୁଡ଼ିକ ନିମନ୍ତେ ଆପଣମାନଙ୍କୁ ଯାହା କିଛି କରିବାର ଅଛି ତାହା କରନ୍ତୁ। ମାତ୍ର ଆରେ ମୁଁ ଜଣେ ପ୍ରେସବିଟେରିଆନ୍ ଅଟେ, ଏ ପ୍ରକାର ଚିନ୍ତାଧାରାଟିକୁ ପରିତ୍ୟାଗ କରନ୍ତୁ। ଆଶ୍ଚର୍ଯ୍ୟକ୍ରମ ଗୁଡ଼ିକ ଦିନ ଗୁଡ଼ିକ ଯେ ଆମେ ବିଶ୍ୱାସ କରୁନାହୁଁ, ଏପରି ବିବେଚନାଟିକୁ ତ୍ୟାଗ କରନ୍ତୁ। ଆପଣମାନେ କାହିଁକି ତାକୁ ବିଶ୍ୱାସ କରନ୍ତି ନାହିଁ? ମାତ୍ର ବାଇବଲ ତ ଏପରି ବିଷୟକୁ ଶିକ୍ଷା ଦେଇଥାଏ। ଆରେ ବା ମୁଁ ତ ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ସଭ୍ୟ ଅଟେ, ଆଉ ଆଶ୍ଚର୍ଯ୍ୟକ୍ରମ ଦିନ ଗୁଡ଼ିକ ଯେ ବିତିଯାଇଅଛି, ଏପରି ବିଷୟଟିକୁ ସେମାନେ ତ ଶିକ୍ଷା ଦେଇଥାନ୍ତି। ସେମାନେ ତ ଭଣ୍ଡ ଭାବବାଦୀ ଗଣ ଅଟନ୍ତି। ଯୀଶୁଖ୍ରୀଷ୍ଟ ଯେ କେଉଁ ସ୍ଥାନରେ ମଣ୍ଡଳୀକୁ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ, ମୃତମାନଙ୍କୁ ଜୀବିତ କରିବା ନିମନ୍ତେ, ଭୂତ ଗୁଡ଼ିକୁ ଛଡ଼ାଇବା ନିମନ୍ତେ ଶକ୍ତି ଓ ବରଦାନ ପ୍ରଦାନ କରିଅଛନ୍ତି ତାହା ମୁଁ ଆପଣମାନଙ୍କୁ ଦେଖାଇ ଦେଇପାରେ। ମାତ୍ର ସେ ଯେ ଏହିସବୁ ଶକ୍ତିକୁ ଓ ବରଦାନଟିକୁ ମଣ୍ଡଳୀ ମଧ୍ୟରେ ନେଇଯାଇଅଛନ୍ତି ତାହା ମୋତେ ଦେଖାଇ ଦେବା ନିମନ୍ତେ ମୁଁ ଯେକୌଣସି ବ୍ୟକ୍ତିକୁ ଆହ୍ୱାନ ପ୍ରଦାନ କରିଥାଏ। କିଏ ଏହାକୁ ପ୍ରତ୍ୟାହାର କରି ନେଇଯାଇଅଛି? ପରମେଶ୍ୱର ବାକ୍ୟ ନୁହେଁ, ମାତ୍ର ଆପଣମାନଙ୍କର ରୀତିନୀତି ଗୁଡ଼ିକ ସେପରି କରିଅଛି। ପବିତ୍ର ଆତ୍ମା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରୁଅଛନ୍ତି, ସେ ସେହି ସମାନ କାର୍ଯ୍ୟଟିକୁ ଅଦ୍ୟାବଧି କରିଅଛନ୍ତି, ଆଉ ସେ ସର୍ବଦା ତାହା ହିଁ ସାଧନ କରିବେ। ସେହି କାରଣରୁ ତ ଆମମାନେ ସଂସ୍ଥାୟୀ ମଣ୍ଡଳୀଟିଏ ନୁହଁ। ସେମାନେ ଭକ୍ତିର ଭେଦ ଧରନ୍ତି କିନ୍ତୁ ସେଥିରେ ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ। ଆମମାନେ ସେପରି ଅଯୌକ୍ତିକ ବିଷୟଗୁଡ଼ିକୁ କଦାପି ହେଲେ ବିଶ୍ୱାସ କରିନଥାଉ। ସୁତରାଂ ତାହା କିପରି ଭାବରେ ପ୍ରଥମେ ଆରମ୍ଭ ହୋଇଥିଲା, ଆମମାନଙ୍କୁ ଯଥାଶୀଘ୍ର ଅଗ୍ରସର ହେବାକୁ ପଡିବ ଏବଂ ଶୀଘ୍ର ଏହାକୁ ଚିନ୍ତା କରିବାକୁ ପଡିବ ଯେ ତାହା କିପରି ଭାବେ ଆରମ୍ଭ ହୋଇଥିଲା। ପବିତ୍ର ଆତ୍ମାଙ୍କ ବିଷୟରେ ଅନେକ ଗୁଡ଼ିଏ ପଦପର୍ବ ଏଠାରେ ଲିଖିତ ହୋଇ ରହିଅଛି। ସାଧୁମାନଙ୍କର ନିୟତ ଚେଷ୍ଟା ବିଷୟରେ ବିଗତ ରାତ୍ରି କାଳରେ ଆମମାନେ ପ୍ରଚାର କରିଥିଲୁ। ବ୍ୟାପ୍ଟିଷ୍ଟମାନେ ଯେପରି ବିଶ୍ୱାସ କରିଥାନ୍ତି ତାହା ଯେ ସେ ପ୍ରକାର ନୁହେଁ, ଏହା ବିଗତ ରାତ୍ରି ସମୟରେ ମୁଁ ଦାବି କରି କହିଥିଲି। ମହାଶୟ ତାହା କଦାପି ନୁହେଁ। କାଲଭାନିଜିମ୍ ମତବାଦର ଉପରେ ବ୍ୟାପ୍ଟିଷ୍ଟମାନଙ୍କ ଯେଉଁ ଧାରଣା ରହିଅଛି ତହିଁରେ ମୁଁ କଦାପି ଏକମତ ନୁହେଁ। ମୁଁ ନିଶ୍ଚିତ ରୂପେ ପ୍ରେସବିଟେରିଆନ୍ ମାନଙ୍କର ମତ ସହିତ ଏକମତ ନୁହେଁ। ଆର୍ମିନିୟମ୍ ସିଦ୍ଧାନ୍ତ ରୂପରେ ମେଥଡିଷ୍ଟ ମାନଙ୍କ ଯେଉଁ ବିଚାରଧାରା ରହିଅଛି ସେଥିନିମନ୍ତେ ମୁଁ ସେମାନଙ୍କ ସହିତ ମଧ୍ୟ ଏକମତ ନୁହେଁ। ହଁ ମହାଶୟ, ଏହା ତ ନିଶ୍ଚିତ ରୂପେ ସତ୍ୟ ଯେ ସେ ଉଭୟଙ୍କ ନିକଟରେ ସତ୍ୟତା ରହିଥିଲା, ତେଣୁ ଯେଉଁଠାରେ ସତ୍ୟ ନିହିତ ହୋଇ ରହିଅଛି ସେହି ସ୍ଥାନ ଆପଣମାନଙ୍କୁ ଫେରି ଆସିବାକୁ ହିଁ ଅଛି। ମାତ୍ର ଆପଣମାନେ ଯେତେବେଳେ ରୀତିନୀତି ଗୁଡ଼ିକର ଦିଗକୁ ଦୌଡ଼ି ଯାଇଥାନ୍ତି ସେତେବେଳେ ଆପଣମାନେ ତାହା ସହିତ ବିଶୃଙ୍ଖଳିତ ହୋଇଯାଇଥାନ୍ତି। ଏହା ହିଁ ଯଥାର୍ଥ ରୂପେ ସତ୍ୟ କଥାଟି ଅଟେ। ଏଠାରେ ବ୍ୟାପ୍ଟିଷ୍ଟ ମାନେ ଅନେକଙ୍କୁ ଜଳରେ ଡୁବାଇ ବାପ୍ତିତ କରିଥାନ୍ତି। ପ୍ରଚାରକ ଜଣକ ଏପରି ସ୍ୱଭାବ ବିଶିଷ୍ଟ ଲୋକମାନଙ୍କୁ ବାପ୍ତିତ କରିଥାନ୍ତି ଯେଉଁମାନେ ମଧ୍ୟରେ 10 ଜଣଙ୍କ ମଧ୍ୟରୁ 9 ଜଣ ଧୂମ୍ରପାନ କରୁଥାନ୍ତି ଆଉ ଫେରିଯାଇ ପୁନଶ୍ଚ ତାହିଁ କରିଥାନ୍ତି। ତାସ୍ ଜୁଆ ଖେଳିବାରେ ସମ୍ପୂର୍ଣ୍ଣ ରାତିଟିକୁ ବିତାଇଥାନ୍ତି। କୁଟୀର ବ୍ୟବସାୟ କାର୍ଯ୍ୟରେ ଇତସ୍ତତ ଭ୍ରମଣ କରିଥାନ୍ତି ଆଉ ସେପରି ଆଚରଣ ବିଶିଷ୍ଟ ଲୋକମାନଙ୍କ ସହିତ ଆଦାନ ପ୍ରଦାନ କରିଥାନ୍ତି। ମହିଳାମାନେ ଏଠାରେ ଅଦୀର୍ଘ ପୋଷାକ ପରିଧାନ କରିଥାନ୍ତି। ରାଜପଥ ଗୁଡ଼ିକରେ ଚଳପ୍ରଚଳ କରିଥାନ୍ତି। ଆପଣା କେଶ ଗୁଡ଼ିକୁ ଅଧା କାଟି ଦେଇଥାନ୍ତି। ଧୂମ୍ରପାନ କରିଥାନ୍ତି। ଉତ୍ତେଜନାପୂର୍ଣ୍ଣ ଓ ଆବର୍ଜନାପୂର୍ଣ୍ଣ ଉତ୍ସବ ଗୁଡ଼ିକର ବିଷୟରେ କଥାବାର୍ତ୍ତା କରିଥାନ୍ତି ଏବଂ ସମସ୍ତ ପ୍ରକାରର କଳୁଷିତ ଥଟ୍ଟା ପ୍ରୟାସ ଗୁଡ଼ିକୁ ମଧ୍ୟ କରିଥାନ୍ତି। ଆଉ ଆପଣମାନେ ଏହାକୁ ହିଁ ଖ୍ରୀଷ୍ଟ ଧର୍ମର ପୃଷ୍ଠପୋଷକତା କହିଥାନ୍ତି କି? ଆଉ ଆପଣମାନେ ଅବିନାଶୀ ସୁରକ୍ଷା ବିଷୟଟିକୁ ଯେ ଲାଭ କରିଅଛନ୍ତି ଏପରି ବିଷୟଟି ମଧ୍ୟ ଚିନ୍ତା କରିଥାନ୍ତି? ଆପଣମାନେ ଏପ୍ରକାର ବିଚାର କରିବା ଦ୍ୱାରା ନରକାଭୂମି ହୋଇଅଛନ୍ତି। ଆପଣମାନେ କୌଣସି ପ୍ରକାରେ ଓ କଦାପି ସ୍ୱର୍ଗରେ ଆନନ୍ଦ ହୋଇପାରିବ ନାହିଁ। ନିଶ୍ଚିତ ଭାବେ କଦାପି ନୁହେଁ। ତାହା ତ ଅବିନାଶୀ ସୁରକ୍ଷାଟି କଦାପି ନୁହେଁ। ମାତ୍ର ଯେତେବେଳେ ଜଣେ ମନୁଷ୍ୟ ପବିତ୍ର ଆତ୍ମାଙ୍କ ଦ୍ୱାରା ନୂତନ ଜନ୍ମ ଲାଭ କରିଥାଏ ଆଉ ସେହି ପେଣ୍ଟିକଷ୍ଟାଲ ମାନେ ଆପଣମାନେ ଯେହେତୁ ତଳକୁ ଓ ଉପରକୁ ନେଇଥାନ୍ତି ଅଜଣା ଭାଷାରେ କଥାବାର୍ତ୍ତା କରିଥାନ୍ତି ଏବଂ ଗୀର୍ଜାର ଆସନ ମଧ୍ୟରେ ଥିବା ଖାଲି ସ୍ଥାନରେ ଗମନାଗମନ କରିଥାନ୍ତି। ଏହାର ଅର୍ଥ ତାହା ନୁହେଁ ଯେ ଆପଣମାନେ ଅନନ୍ତ ସୁରକ୍ଷାର ଅଧିକାରୀ ହୋଇଯାଇଅଛନ୍ତି। ଆପଣମାନେ ଏପରି ବିଷୟଟିକୁ କଦାପି ଆପଣମାନଙ୍କ ବିବେଚନାରେ ସ୍ଥାନ ପ୍ରଦାନ କରନ୍ତୁ ନାହିଁ ମହାଶୟ। ତାହା ନୁହେଁ। ଏହା ନିଶ୍ଚିତ ରୂପେ ସେପ୍ରକାର କଦାପି ନୁହେଁ। ଯେହେତୁ ଆପଣ ନିଜେ ଜାଣନ୍ତି ଯେ ଆପଣଙ୍କ ଜୀବନ ପରମେଶ୍ୱରଙ୍କ ସହିତ କଦାପି ପବିତ୍ର ରୂପେ ପରିଚାଳିତ ହୋଇନାହିଁ। ଏହା ହିଁ ସତ୍ୟ କଥାଟି ଅଟେ। ଆପଣ ତ ଧାର୍ମିକ ନୁହନ୍ତି। ତାହା ବର୍ତ୍ତମାନ ସୁଦ୍ଧା ଅନନ୍ତ ସୁରକ୍ଷା ବିଷୟ କଦାପି ନୁହେଁ। କିନ୍ତୁ ମୁଁ ଆପଣମାନଙ୍କୁ କିଛି ପଚାରିବାକୁ ଚାହେଁ। ଅନନ୍ତ ସୁରକ୍ଷା ବୋଲି ସେପରି କିଛି ବିଷୟ ରହିଅଛି କି? କାରଣ ବାଇବଲରେ ତ ଏପରି ବିଷୟଟିଏ କୁହାଯାଇଅଛି। ଯେହେତୁ ବାଇବଲରେ ବର୍ଣ୍ଣନା କରି କୁହାଯାଇଅଛି କି ଯେ ଆମମାନଙ୍କ ନାମ ଜଗତର ପତ୍ନାବଧି ପୂର୍ବେ ବୈକୃତ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇ ରହିଅଛି। ମୁଁ ଆଜି ପ୍ରାତଃକାଳରେ ଯେପରି କହିଥିଲି ବର୍ତ୍ତମାନ ମୁଁ ତାହା ପୁନଶ୍ଚ କହିଥାଏ। ସେହି ବ୍ୟକ୍ତି ଜଣକ ଯିଏକି ସେହି ଗୀତଟିକୁ ଆଜି ପ୍ରାତଃକାଳରେ ସେହି ମହିମାନିତ ସ୍ଥାନରେ ଗୋଟିଏ ନୂତନ ନାମ ଲେଖାଯାଇଅଛି ଏବଂ ତାହା ମୋହର ନାମଟି ଅଟେ ଲେଖିଥିଲେ ତାଙ୍କର ବିଚାରଧାରାଟି ଖୁବ୍ ସଠିକ୍ ଥିଲା। କିନ୍ତୁ ଧର୍ମଶାସ୍ତ୍ର ଅନୁସାରେ ସେ ଭ୍ରାନ୍ତ ଥିଲେ। ଯେଉଁ ରାତ୍ରିରେ ଆପଣ ପରିତ୍ରାଣ ପାଇଥିଲେ ସେହି ରାତ୍ରିରେ ଆପଣ ନାମଟି କଦାପି ଲେଖାଯାଇ ନଥିଲା। ବାଇବଲର ଉକ୍ତି ଅନୁସାରେ ପ୍ରକାଶିତ ବାକ୍ୟ 13 ଏବଂ 17 ତଥା ବାଇବଲର ଅନ୍ୟ ଅଧ୍ୟାୟଗୁଡ଼ିକ ଅନୁସାରେ ଆପଣଙ୍କ ନାମଟି ତ ଜଗତର ପତ୍ନାବଧି ପୂର୍ବେ ଲିଖିତ ହୋଇଥିଲା ଆଉ ଯୀଶୁଖ୍ରୀଷ୍ଟ ମଧ୍ୟ ଜଗତର ପତ୍ନାବଧି ପୂର୍ବେ ବଳିକୃତ ହୋଇଥିଲେ। ପରମେଶ୍ୱର ଯିଏକି ଅବିନାଶୀ ଅଟନ୍ତି ସେ କିପରି ସେ ପ୍ରକାର କରିପାରିଥାନ୍ତେ? ଜଣେ ଅବିନାଶୀ ପରମେଶ୍ୱର ଯିଏକି ବିନାଶର ବିଷୟଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜାଣିଥାନ୍ତି ସେ ପାପକୁ ଜଗତ ପୃଷ୍ଠକୁ ଆସିବା ନିମନ୍ତେ କିପରି ଭାବେ ଅନୁମତି ପ୍ରଦାନ କରିପାରିଥିଲେ ଯଦି ତାହା ପୂର୍ବରୁ କୌଣସି ଉଦ୍ଦେଶ୍ୟ ପ୍ରଣୀତ ହୋଇ ରହିନଥିଲା? ପୂର୍ବରୁ ଆମମାନେ ଯାହା କିଛି ବିଚାର କରି ସାରିଅଛୁ ତାହା କିଛି ସମୟ ନିମନ୍ତେ କେବଳ ପୁନରାବୃତ୍ତି କରୁ। ପାପୀ କିମ୍ବା ତ୍ରାଣକର୍ତ୍ତା କିଏ ସର୍ବପ୍ରଥମେ ଥିଲେ? ନିଶ୍ଚିତ ରୂପେ ତ୍ରାଣକର୍ତ୍ତା ହିଁ ଥିଲେ। କିଏ ସବୁଠାରୁ ଶକ୍ତିଶାଳୀ ଅଟନ୍ତି, ପରିତ୍ରାଣକର୍ତ୍ତା ଅଥବା ପାପୀ? ଯଦି ପରିତ୍ରାଣକର୍ତ୍ତା ଜଣକ ପାପକୁ ଅବିସ୍ମରଣୀୟ କରିପାରିଥାନ୍ତି, ବିନାଶ କରିଦେଇପାରିଥାନ୍ତି, ତେବେ ସେ ସବୁଠାରୁ ଶକ୍ତିଶାଳୀ ଅଟନ୍ତି। ଅତଏବ ସେ କାହିଁକି ପାପକୁ କାର୍ଯ୍ୟକାରୀ ହେବା ନିମନ୍ତେ ସର୍ବପ୍ରଥମେ ଅଗ୍ରାଧିକାର ପ୍ରଦାନ କରିଥିଲେ? ସେ ଯେ ତ୍ରାଣକର୍ତ୍ତା ଅଟନ୍ତି, କେବଳ ତାହାକୁ ପ୍ରଣୀତ କରିବା ନିମନ୍ତେ ସେ ତାହାକୁ ଅଗ୍ରାଧିକାର ପ୍ରଦାନ କରିଥିଲେ। ନିଶ୍ଚିତ ରୂପେ ସୁସ୍ଥତା ପ୍ରଦାନକାରୀ ଅଟନ୍ତି। ତେବେ ସେ କାହିଁକି ଅସୁସ୍ଥତାକୁ ପ୍ରବଳ ହେବା ନିମନ୍ତେ ଅନୁମତି ପ୍ରଦାନ କରିଥାନ୍ତି? ସେ ଯେ ସୁସ୍ଥତା ପ୍ରଦାନକାରୀ ଅଟନ୍ତି, ଏହାକୁ ପ୍ରମାଣିତ କରିବା ଉଦ୍ଦେଶ୍ୟରେ ହିଁ ସେ ସେପରି କରିଥାନ୍ତି। ହେ ମହାଶୟଗଣ, ବର୍ତ୍ତମାନ ମୁଁ ଆତ୍ମିକ ମନେପରି ଅନୁଭବ କରୁଅଛି। ଆହେ, ଏହା ତ ତାଙ୍କର ନୈସର୍ଗିକ ଗୁଣଗୁଡ଼ିକ ଅଟେ। ତେଣୁକରି ସେ କ୍ଲେଶଟିକୁ କାର୍ଯ୍ୟକାରୀ ହେବା ନିମନ୍ତେ ଅନୁମତି ପ୍ରଦାନ କରିଥାନ୍ତି। ସେ ଯେ ଆନନ୍ଦ ନିର୍ଝର ଅଟନ୍ତି ଏହାକୁ ପରିଚିତ କରିବା ଉଦ୍ଦେଶ୍ୟରେ ସେ ଦୁଃଖକୁ ଆସିବା ନିମନ୍ତେ ଅନୁମତି ପ୍ରଦାନ କରିଥାନ୍ତି। ଏହା ସୁନିଶ୍ଚିତ ରୂପେ ସେହିପରି ହିଁ ଅଟେ। ତେଣୁକରି ଆମମାନଙ୍କୁ ରାତ୍ରିଟିଏ ଦତ୍ତ ହୋଇଅଛି, ଯେପରି ତଦ୍ୱାରା ଆମମାନେ ଏକ ଦିବସଟିଏ ଅଛି ତାହାକୁ ପ୍ରମାଣ କରିପାରିବା। ଶାନ୍ତି ଯେ ନିଶ୍ଚିତ ରୂପେ ରହିଅଛି ଏହାକୁ ପ୍ରମାଣିତ କରିବା ନିମନ୍ତେ ଆମମାନେ କ୍ରୋଧ କରିଥାଉ। ନିଶ୍ଚିତ ରୂପେ ଏହା ତ ଆଗ ଓ ପଛ ଉଭୟ ଅଟେ। ହଁ, ସେ ତ ଅତି ଆଶ୍ଚର୍ଯ୍ୟଜନକ ଅଟନ୍ତି। ବର୍ତ୍ତମାନ ତାହା କିପରି ଭାବେ ଆରମ୍ଭ ହୋଇଥିଲା, ଯେତେ ଶୀଘ୍ର ସମ୍ଭବ ହୋଇପାରେ ଆମମାନେ ଏହାକୁ ଚିନ୍ତା କରିବୁ, ଯେପରିକି ବିଳମ୍ବିତ ରାତ୍ରିର ସମୟ ପର୍ଯ୍ୟନ୍ତ ଆମମାନେ ଆପଣମାନଙ୍କଠାରେ ଅଟକାଇ ନ ରଖୁ। ବର୍ତ୍ତମାନ ସବୁକିଛି ବିଷୟର ଆରମ୍ଭଟି ନିଶ୍ଚିତ ରୂପେ ରହିଅଛି। ମୁଁ ଆପଣମାନଙ୍କୁ କିଛି ପଚାରିବାକୁ ଚାହେଁ। ଏହା ତ ବର୍ତ୍ତମାନ ଏପରି ହୋଇପାରେ, ଆପଣମାନେ ଆପଣମାନଙ୍କର ଛାତି ପକେଟରେ ଏହାକୁ କେବଳ ରଖିପାରନ୍ତି। ଆପଣମାନେ କଦାପି ଏହାକୁ ଆପଣଙ୍କର ନିତ୍ୟ ଖାଦ୍ୟପାନୀୟ ବସ୍ତ୍ର ସହିତ ରଖି ନ ପାରନ୍ତି, ତଥାପି ଏଥିପ୍ରତି ଧ୍ୟାନ ପ୍ରଦାନ କରନ୍ତୁ। ସୁତରାଂ ଆପଣ ଯଦି ଜଣେ ଅବିନାଶୀ ଜୀବଟିଏ ହୋଇଥାନ୍ତି, ତେବେ ଆପଣଙ୍କ କଦାପି ଆରମ୍ଭ ନାହିଁ କିମ୍ବା କଦାପି ଅନ୍ତ ମଧ୍ୟ ନାହିଁ। ଯେହେତୁ ଅବିନାଶୀ ଶବ୍ଦଟି ଏପରି ଏକ ବାକ୍ୟରୁ ନିର୍ଗତ ଅଟେ ଯାହାର ଆଦି ଓ ଅନ୍ତ କିଛି ରହିନାହିଁ। ଆପଣମାନେ ଏହାକୁ ସ୍ମରଣ କରନ୍ତି ନାହିଁ କି? ଆଜିର ପ୍ରାତଃ କାଳରେ ମୁଁ ପ୍ରଚାର କରି କହିଥିଲି ଯେ ଅବ୍ରାହମ ରାଜାମାନଙ୍କ ସଂହାର କରି ଫେରିସାରିବା ପରେ ଯେତେବେଳେ ଫେରୁଥିଲେ, ସେତେବେଳେ କିପରି ମଲ୍କିସେଦକଙ୍କୁ ପଥ ମଧ୍ୟରେ ସାକ୍ଷାତ କରିଥିଲେ। ଆଉ ବାଇବଲରେ ଏବେ 7 ଅଧ୍ୟାୟ ବର୍ଣ୍ଣନା କରାଯାଇଅଛି କି ଯେତେବେଳେ ଲେବି ଆପଣା ପିତା ଅବ୍ରାହମଙ୍କର କଟିରେ ଥିଲେ, ସେତେବେଳେ ସେ ମଲ୍କିସେଦକଙ୍କୁ ଦଶମାଂଶ ପ୍ରଦାନ କରିଥିଲେ। ଅବ୍ରାହମ ଇସହାକଙ୍କୁ ଜାତ କରିଥିଲେ, ଇସହାକ ଯାକୁବଙ୍କୁ ଜାତ କରିଥିଲେ, ଯାକୁବ ଲେବିଙ୍କୁ ଜାତ କରିଥିଲେ। ସୁତରାଂ ତାହା ତ ପିତା, ପିତାମହ, ମହାପିତାମହ ସଦୃଶ ଥିଲା। ସୁତରାଂ ଲେବି ଯେତେବେଳେ ଆପଣା ମହାପିତାଙ୍କର କଟିରେ ଥିଲେ, ସେତେବେଳେ ସେ ଯେ ମଲ୍କିସେଦକଙ୍କୁ ଦଶମାଂଶ ପ୍ରଦାନ କରିଥିଲେ, ଏହାର ସମ୍ମାନଟିକୁ ବାଇବଲ ତାଙ୍କୁ ପ୍ରଦାନ କରୁଅଛି। ଅବିନାଶୀର ବିଷୟଟିକୁ କହୁଅଛନ୍ତି ଆଶ୍ଚର୍ଯ୍ୟ, ଅତୀବ ଆଶ୍ଚର୍ଯ୍ୟକର। ଯେପରିକି ଏକ ପ୍ରତିବିମ୍ବଟିଏ କିମ୍ବା ସେହି ଫଳପ୍ରଦାୟକ ବିଷୟଟି ଯେପରି କାର୍ଯ୍ୟ ସମ୍ପନ୍ନ କରିଥାଏ, ଠିକ୍ ସେହିପରି ଭାବରେ ସେ ଯେ କହିଥିଲେ ଏପରି ବିଷୟଟିକୁ ସେ କଦାପି କହିନଥିଲେ। ମାତ୍ର ବାଇବଲ କହିଥାଏ ଯେ ସେ ତ ଦଶମାଂଶ ପ୍ରଦାନ କରିଥିଲେ। ଆଉ ଆମେମାନେ ଯଦି ପ୍ରକୃତରେ ସେହି ମୂଳ ବୀଜରେ ଉତ୍ପନ୍ନ ହୋଇଥାଉ, ତେବେ ପାଉଲ ଯେତେବେଳେ ସୁସମାଚାର ପ୍ରଚାର କରୁଥିଲେ, ସେତେବେଳେ ମୁଁ ସେହି ସ୍ଥାନରେ ଥିଲି ଏବଂ ଆପଣମାନେ ମଧ୍ୟ ସେହି ସ୍ଥାନରେ ଥିଲେ। ଆମ୍ଭମାନଙ୍କ କର୍ଣ୍ଣଗୁଡ଼ିକୁ ଆମମାନେ ଉନ୍ମୁକ୍ତ କରି ରଖିଥାଉ, ଯେହେତୁ କିଛି ସମୟ ନିମନ୍ତେ ଆମମାନେ ଏହି ବିଶେଷ ଶିକ୍ଷାରେ ମଧ୍ୟକୁ ଯାଉଅଛୁ। ଲକ୍ଷ୍ୟ କରନ୍ତୁ, ଏହା ହିଁ ଯାହାକି ଧର୍ମଶାସ୍ତ୍ର ଆମମାନଙ୍କଠାରୁ ଦାବି କରିଥାଏ, ମଧ୍ୟ ଏହି ଶିକ୍ଷାଟି ସେହି ଦିଗକୁ ଆମମାନଙ୍କୁ ନିର୍ଦ୍ଦେଶିତ କରିଥାଏ। ବିବେଚନା କରନ୍ତୁ, ଲେବି ତାଙ୍କ ପିତା ଯାକୁବ ଥିଲେ, ତାଙ୍କ ପରେ ତାଙ୍କ ପିତା ଇସହାକ ଥିଲେ, ଆଉ ତାଙ୍କର ପିତା ଅବ୍ରାହମ ଥିଲେ, ଅର୍ଥାତ୍ ସେ ତାଙ୍କର ମହାପିତାମହ ଥିଲେ। କାରଣ ଲେବି ଯେତେବେଳେ ଆପଣାର ମହାପିତାମହଙ୍କ କୋଠରେ ଥିଲେ, ସେଥିରେ ସେ ମଲ୍କିସେଦକଙ୍କୁ ଦଶମାଂଶ ପ୍ରଦାନ କରିଥିଲେ। ମୁଁ ଆପଣମାନଙ୍କୁ ପଚାରିବାକୁ ଚାହେଁ, ଆଇବ 27 ପର୍ବରେ ସେ କିଏ ଅଟନ୍ତି ଯେ ଏପରି କହିଥାନ୍ତି ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ସେତେବେଳେ ତୁମେ କେଉଁଠାରେ ଥିଲ? ଯେତେବେଳେ ପ୍ରଭାତୀୟ ନକ୍ଷତ୍ରଗଣ ଏକତ୍ର ସଙ୍ଗେ ଗାନ କରୁଥିଲେ ଓ ପରମେଶ୍ୱର ସନ୍ତାନଗଣ ଆନନ୍ଦରେ ଜୟଧ୍ୱନି କରୁଥିଲେ। ପରମେଶ୍ୱର ସେହି ସନ୍ତାନଗଣ ପ୍ରକୃତରେ କେଉଁମାନେ ଥିଲେ ଯେଉଁମାନେ କି ଆନନ୍ଦରେ ଜୟଗାନ କରୁଥିଲେ? ଯୀଶୁ ସେମାନଙ୍କୁ କହିଥିଲେ ଯେ ଜଗତର ପତନାବଧି ପୂର୍ବେ ମୁଁ ତୁମମାନ ସହିତ ଆନନ୍ଦରେ ଜୟଧ୍ୱନି କରିଥିଲି। ଆମ୍ଭେମାନେ ତ ସମୟ ସପକ୍ଷ ସୁସ୍ଥ ଜୀବଟିଏ ନୁହଁ, ଆମମାନେ ତ ଅନନ୍ତକାଳ ସ୍ଥାୟୀ ସୁସ୍ଥ ଜୀବ ଅଟୁ। ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି କେବଳ ସେ ମୋ ନିକଟକୁ ଆସିପାରେ, ଆଉ ସେ ସମସ୍ତେ ଯେଉଁମାନେ ମୋ ନିକଟକୁ ଆସିଥାନ୍ତି ମୁଁ ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବି ଏବଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ପିତାଙ୍କ ହସ୍ତରୁ କେହି ସେମାନଙ୍କୁ ହରଣ କରିପାରେ ନାହିଁ ଯିଏକି ମୋତେ ସେମାନଙ୍କୁ ପ୍ରଦାନ କରିଅଛନ୍ତି। ସୁତରାଂ ଆପଣ କିପରି ଭାବରେ ହଜିଯାଇପାରନ୍ତି? ଦେଖନ୍ତୁ, ଆପଣମାନେ ତ ବିଚଳିତ ହୋଇଯାଇଅଛନ୍ତି, ଆପଣମାନେ ତ ଭୟଭୀତ ହୋଇଯାଇଅଛନ୍ତି, ଆପଣମାନେ ଏଠାକୁ କିମ୍ବା ସେଠାକୁ ପଳାଇ ଯାଇଅଛନ୍ତି। ଆଉ ଏହାର ଉପଯୁକ୍ତ ପ୍ରମାଣଟି ଏହି କି ଯେ ଏହି ଜଗତରେ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର କୌଣସି ପ୍ରକାର ଅସ୍ତିତ୍ୱ ଓ ଚିରସ୍ଥାୟୀ ସ୍ଥାନଟି ରହିନାହିଁ, ଏହା ହିଁ ସତ୍ୟ କଥା ଅଟେ। ପରମେଶ୍ୱର ଆପଣଙ୍କୁ କିପରି ଭାବରେ ପରିତ୍ରାଣ ଦେଇପାରନ୍ତି? ଯଦି ସେ ଏହି ମଣ୍ଡଳୀରେ ଏପରି କେତେ ଜଣ ଅଛନ୍ତି ଯେଉଁମାନେ କି ହାତ ଟେକି ପରମେଶ୍ୱର ଅବିନାଶୀ ଅଟନ୍ତି ଏହାକୁ ବିଶ୍ୱାସ ସହିତ ସ୍ୱୀକାର କରି କହିପାରନ୍ତି ଅବିନାଶୀ ଅନନ୍ତ ଏହି ଶବ୍ଦ ଅର୍ଥ ଯେ କ'ଣ ତା ଆପଣମାନେ ଜାଣନ୍ତି କି ଏହାର ଅର୍ଥଟି କେବଳ ପୂର୍ଣ୍ଣତା ପ୍ରାପ୍ତି ହିଁ ଅଟେ ଅବିନାଶୀ ଅନନ୍ତ ଅବିନାଶୀ ଶବ୍ଦଟିକୁ ଆପଣମାନେ ବ୍ୟାଖ୍ୟା କରିପାରିବେ ନାହିଁ ଆପଣମାନେ ନିଜ ନିଜର କ୍ୟାମେରାଟିକୁ ନେଇ ତାହାକୁ ଅସୀମର ପରିସରଟି ମଧ୍ୟରେ କଦାପି ସଂଲଗ୍ନ ରଖିଛନ୍ତି କି କାହିଁକି ଏହାର ଅର୍ଥ ଏହିକି ଯେ ତତ୍ପରେ ଓ ତାହା ହିଁ ଧାର୍ଯ୍ୟ ଅଟେ ଏହା ହିଁ ଯୁକ୍ତିଯୁକ୍ତ ଅଟେ ତା ପରଠାରୁ ଏହାକୁ ଆଲୋକ ସାହାଯ୍ୟରେ ପ୍ରତିଫଳିତ କରିବାର ଆଉ କୌଣସି ଉପାୟ ଯେ ବାକି ରହିନାହିଁ ଏହା ହିଁ ଯଥାର୍ଥ ରୂପେ ବିବେଚିତ ହୋଇଥାଏ ଆଚ୍ଛା ପରମେଶ୍ୱର ଠିକ ତଦ୍ରୁପ ଅଟନ୍ତି ସେ ଅସୀମ ଅଟନ୍ତି ଆଉ ଯଦି ସେ ଅସୀମ ଅଟନ୍ତି ତେବେ ଏହା ସୁନିଶ୍ଚିତ ଯେ ଜଗତର ସୃଷ୍ଟି ପୂର୍ବେ କୌଣସି ମାଛି କିମ୍ବା ଡାଁସ କିମ୍ବା ଏକ ମୂଷା କିମ୍ବା ଏକ ଝିଣ୍ଟିକା କିମ୍ବା ଅନ୍ୟ କୌଣସି ବସ୍ତୁ ସ୍ଥିତିଟି ତାଙ୍କ ପୂର୍ବେ ନଥିଲା ତଥା ଯାହାକି ଈଶ୍ୱରଙ୍କ ଜ୍ଞାତସାରରେ ଜଗତର ସୃଷ୍ଟି ପୂର୍ବେ ନଥିଲା ଅସୀମତାର ଧାରଣା ଶକ୍ତିଟିର ଏହା ଏକ ଉପାଦେୟ ଅଟେ ଆଉ ସେହି ଅସୀମ ପରମେଶ୍ୱର ଯିଏକି ଏହି ସ୍ଥାନରେ ଆପଣମାନଙ୍କୁ ରକ୍ଷା କରିଥାନ୍ତି ସେ ଆସନ୍ତା ସପ୍ତାହରେ କିମ୍ବା ଆସନ୍ତା ମାସରେ କିମ୍ବା ଆସନ୍ତା ବର୍ଷରେ ଯେ ଆପଣ ଘର ଅଛନ୍ତି ତାହା ଯଦି ସେ ପୂର୍ବରୁ ଜାଣିଥାନ୍ତି ତେବେ କାହିଁକି ସେ ଏହି ଉଦ୍ଦେଶ୍ୟଟିକୁ ନିଷ୍ଫଳ କରିଥାନ୍ତି ସେ ତ ଆପଣମାନଙ୍କୁ ହରାଇ ଦେଇପାରନ୍ତି ନାହିଁ ଯିଏ ମୋର ବାକ୍ୟକୁ ଶୁଣି ମୋର ପ୍ରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି ସେ ସେପରି କରିପାରନ୍ତି ନାହିଁ ଆପଣମାନେ ଆଉ କଦାପି ଲାଭ କରିନଥିଲେ ଯିଏ କେହି ଈଶ୍ୱରଙ୍କଠାରୁ ଜାତ ସେ ପାପ କରେ ନାହିଁ କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ ଆଉ ସେ ଈଶ୍ୱରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ ଯେତେବେଳେ ତାର ପାପ ନିମନ୍ତେ ବଳିଦାନଟିଏ ଦିଆଯାଇ ସାରିଅଛି ସେତେ ସେ କିପରି ଭାବରେ ପାପ କରିପାରେ ମୁଁ ଯେତେବେଳେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଟେ ସେତେବେଳେ ମୁଁ କିପରି ଭାବରେ ଅସୁସ୍ଥ ହୋଇପାରେ ଯେତେବେଳେ ମୁଁ ଦେଖିବାକୁ ସକ୍ଷମ ହୋଇଥାଏ ସେତେବେଳେ ମୁଁ କିପରି ଭାବରେ ଅନ୍ଧ ହୋଇ ରହିପାରେ ଓହୋ ମୁଁ କିପରି ଭାବେ ଏକକାଳୀନ ସମୟରେ ଘର ମଧ୍ୟ ରହିପାରେ ପୁନଶ୍ଚ ଘରୁ ବାହାରେ ମଧ୍ୟ ରହିପାରେ ମୁଁ କିପରି ଏକକାଳୀନ ସମୟରେ ଜଣେ ମଦ୍ୟପ ପୁଣି ଜଣେ ସହିଷ୍ଣୁ ସ୍ୱଭାବ ବିଶିଷ୍ଟ ବ୍ୟକ୍ତିଟିଏ ହୋଇପାରେ ଆପଣମାନେ ଏହାକୁ ସେପରି ଭାବରେ କଦାପି କରିପାରନ୍ତି ନାହିଁ ତେଣୁକରି ଆପଣ ଯେତେବେଳେ ପରିତ୍ରାଣ ପାଇସାରିଅଛନ୍ତି ସେତେବେଳେ ଆପଣ ପ୍ରାୟଶ୍ଚିତ ଅଧୀନରେ ଥାଇ ବସବାସ କରୁଅଛନ୍ତି ସୁତରାଂ ଆପଣଙ୍କ ସମସ୍ତ ପାପ ଗୁଡ଼ିକ ଆପଣଙ୍କ ବିରୁଦ୍ଧରେ ଆଉ କଦାପି ସ୍ମରଣ କରାଯିବ ନାହିଁ ଦାଉଦ ଏପରି କହିନଥିଲେ କି ଯେ ଯାହାର ଅପରାଧ କ୍ଷମା ଓ ଯାହାର ପାପ ଆଚ୍ଛାଦିତ ହୋଇଅଛି ସଦାପ୍ରଭୁ ଯାହା ପ୍ରତି ଅଧର୍ମ ଆରୋପ ନ କରନ୍ତି ସେ ଧନ୍ୟ ପରମେଶ୍ୱର ତାଙ୍କର ଏହି ସୃଷ୍ଟ ପ୍ରାଣୀତ ବିରୁଦ୍ଧରେ ପାପ ଗ୍ରହଣ କରିନଥାନ୍ତି ଏହା ତ ଦୃଢ଼ ସଂକଳ୍ପ ଅଟେ ଏହା ତ ସରକଣା ଯୁଦ୍ଧ ପରି ନୁହେଁ କିନ୍ତୁ ତାହା ତ ବାଇବଲର ପ୍ରତିଜ୍ଞା ଅଟେ ପରମେଶ୍ୱର ଧାର୍ମିକ ବିରୋଧରେ ପାପ ଗ୍ରହଣ କଦାପି କରନ୍ତି ନାହିଁ ପରମେଶ୍ୱର ଆପଣ ଅନୁଗ୍ରହ ଅଧୀନରେ ତଥା ପୂର୍ବ ନିରୂପଣ ଅନୁସାରେ କେହି ଯେ ବିନାଶ ହେଉ ଏହା ସେ କଦାପି ଚାହାନ୍ତି ନାହିଁ ମାତ୍ର ପ୍ରତ୍ୟେକ ଯେପରି ମନ ପରିବର୍ତ୍ତନର ବରଦାନକୁ ଲାଭ କରନ୍ତୁ ଏହା ସେ ଇଚ୍ଛା କରିଥାନ୍ତି ସୁତରାଂ ଅସୀମ ହୋଇଥିବା କାରଣରୁ ତଥା କିଏ ଯେ ତାଙ୍କ ନିକଟକୁ ଆସିବ ଆଉ କିଏ ନ ଆସିବ ତାହା ସେ ପୂର୍ବରୁ ଜାଣିଥିବାରୁ ତାଙ୍କ ଇଚ୍ଛା ସଫଳ କରିବା ଉଦ୍ଦେଶ୍ୟରେ ସେ ସବୁକିଛି ବିଷୟକୁ ପୂର୍ବରୁ ନିରୂପଣ କରି ରଖିଥାନ୍ତି ସୁତରାଂ ସେ ଯଦି ପ୍ରଦୁପ କରିନଥିଲେ ତେବେ ସେ ପାପକୁ ସର୍ବପ୍ରଥମେ ଆସିବାକୁ କାହିଁକି ଅନୁମତି ପ୍ରଦାନ କରିଥିଲେ ଯେତେବେଳେ ସେ ପରିତ୍ରାଣକର୍ତ୍ତା ରୂପେ ପରିଚିତ ହୋଇସାରିଥିଲେ ଯଦି କେହି ଜଣେ ପାପି ହୋଇ ରହିନଥାନ୍ତେ ତେବେ ସେ କୌଣସି ପ୍ରକାର ଜଣେ ପରିତ୍ରାଣକର୍ତ୍ତା ବୋଲି ପରିଚିତ ହୋଇପାରିନଥାନ୍ତେ ତାଙ୍କ ମଧ୍ୟରେ ସନ୍ନିହିତ ରହିଥିବା ନୈସର୍ଗିକ ଗୁଣଟି କଦାପି ପ୍ରସ୍ଫୁଟିତ ହୋଇପାରିନଥାନ୍ତା ସେ ଜଣେ ସୁସ୍ଥତା ପ୍ରଦାନକାରୀ କିପରି ହୋଇପାରିଥିଲେ ସେ କିପରି ଜଣେ ସୁସ୍ଥତା ପ୍ରଦାନକାରୀ ହୋଇପାରିଥିଲେ ଯେହେତୁ ସୁସ୍ଥତାକୁ ସ୍ଥାନାଧିକାର କରିବା ନିମନ୍ତେ ସେ ସର୍ବପ୍ରଥମେ ଅନୁମତି ପ୍ରଦାନ କରିଥିଲେ ଯେପରିକି ତଦ୍ୱାରା ସେ ଆପଣଙ୍କୁ ଜଣେ ଆରୋଗ୍ୟ ପ୍ରଦାନକାରୀ ରୂପେ ପ୍ରମାଣିତ କରିପାରନ୍ତି ସେ ଜଣେ ଆରୋଗ୍ୟ ପ୍ରଦାନକାରୀ ଥିଲେ ଆଉ ଆପଣ କିପରି ଭାବରେ ବୁଝିପାରିଥାନ୍ତେ ସେ କିପରି ଭାବରେ ପରିଚିତ ହୋଇପାରିଥାନ୍ତେ ତାଙ୍କ ମଧ୍ୟରେ ନିହିତ ହୋଇ ରହିଥିବା ନୈସର୍ଗିକ ଗୁଣଟି କିପରି ଭାବରେ କାର୍ଯ୍ୟକାରୀ ହୋଇପାରିଥାନ୍ତା ଯଦି ରୋଗବ୍ୟାଧି ନଥାନ୍ତା ତେବେ ସେ କିପରି ଆରୋଗ୍ୟକାରୀ ରୂପେ ବିବେଚିତ ହୋଇପାରିଥାନ୍ତେ ତେଣୁକରି ରୋଗବ୍ୟାଧିକୁ ଆସିବା ନିମନ୍ତେ ତାଙ୍କୁ ଅନୁମତି ଦେବାକୁ ପଡ଼ିଥିଲା ରୋମିଓ ନ ପର୍ବରେ ପାଉଲ ଯଥାର୍ଥ କହିଅଛନ୍ତି ଯେ ହେ ନିର୍ବୋଧ ମନୁଷ୍ୟ ନିର୍ମିତ ବସ୍ତୁ କି ନିର୍ମାତାକୁ କହିପାରିବ ମୋତେ ଏପରି କାହିଁକି ଗଢିଲ ବୋଲି ମୋତେ ଏପରି କାହିଁକି ନିର୍ମାଣ କଲ ମାଟି ପିଣ୍ଡରାଟି ଯେତେବେଳେ ଏପରି ବିରୋଧ କରି କହିଥାଏ ସେତେବେଳେ ସେ କାହା ନିକଟରେ ଏପରି କଥାକୁ ପ୍ରକାଶ କରିଥାଏ? ମିଶ୍ରରେ ଆପଣଙ୍କ ଶକ୍ତିକୁ ଦେଖାଇବା ଅଭିପ୍ରାୟରେ ସେ ଫାରଙ୍କୁ ଏହି ଉଦ୍ଦେଶ୍ୟ ନିମନ୍ତେ ଉତ୍ଥାପିତ କରିନଥିଲେ କି? ସେ ଯାହାକୁ ଇଚ୍ଛା କରନ୍ତି ତାହାକୁ କଠିନ କରିପାରନ୍ତି ଏବଂ ଯାହାକୁ ଇଚ୍ଛା କରନ୍ତି ତାହାକୁ ଧାର୍ମିକ ବୋଲି ଗଣନା କରିପାରନ୍ତି। ଅତଏବ ଯେ ଇଚ୍ଛା କରେ କିମ୍ବା ଯେ ଚେଷ୍ଟା କରେ ତାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ୱରଙ୍କଠାରୁ ହୁଏ। ସୁତରାଂ ଏହା ସହିତ ଆପଣଙ୍କୁ କିଛି କରିବାର ନଥିଲା କିମ୍ବା ଏଥିପାଇଁ ଆପଣଙ୍କୁ କିଛି ଆପଣ କିଛି କରିପାରିନଥାନ୍ତି ମଧ୍ୟ। ଏହା ଯଦି ଅନୁଗ୍ରହଟିଏ ହୋଇଥାଏ, ମୂଲ୍ୟବିହୀନ ବରଦାନଟିଏ ହୋଇଥାଏ, ତେବେ ଏପରି କୌଣସି ପ୍ରକାର ଯଥାର୍ଥ ବିଷୟ ରହିନାହିଁ ଯାହାକି ଆପଣ ଏହା ନିମନ୍ତେ କରିପାରିବେ। ଈଶ୍ୱର ତ ଏହା ଆପଣଙ୍କୁ ପ୍ରଦାନ କରିଅଛନ୍ତି, ଆଉ ତାହା ହିଁ ଈଶ୍ୱରଙ୍କ ଇଚ୍ଛାଟି ଅଟେ। ତାହା ହିଁ ଉକ୍ତ ବିଷୟଟି ଅଟେ ଯାହା ପାଇଁ ଈଶ୍ୱର ଆପଣଙ୍କୁ ପୂର୍ବରୁ ନିରୂପଣ କରିଅଛନ୍ତି। ବାଇବଲରେ ବର୍ଣ୍ଣନା କରାଯାଇଛି କି ଯେ ଆପଣ ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଈଶ୍ୱରଙ୍କ ପୁତ୍ରତ୍ୱ ଅଧିକାରକୁ ଲାଭ କରିବା ନିମନ୍ତେ, ପୁରୁଷ ଈଶ୍ୱରଙ୍କ ପୁତ୍ର ହେବା ନିମନ୍ତେ ଆମମାନେ ଜଗତର ପତନ ମଧ୍ୟ ପୂର୍ବେ ନିରୂପିତ ହୋଇଅଛୁ। ସୁତରାଂ ଆପଣ ଜ୍ଞାତସାରରେ ଓ ଆପଣଙ୍କ ନୈସର୍ଗିକ ଗୁଣଟିକୁ ପ୍ରକାଶ କରିବା ଉଦ୍ଦେଶ୍ୟରେ ପୁଣି ସେ ଯେ କିଏ ଅଟନ୍ତି ଏହାକୁ ପ୍ରମାଣ କରିବା ନିମନ୍ତେ ଯେତେବେଳେ ପରମେଶ୍ୱର ମେଷ ଶାବକଙ୍କୁ ଜଗତ ପତନାବଧି ପୂର୍ବେ ବହିକୃତ କରିଥିଲେ, ସେତେବେଳେ ଅର୍ଥାତ୍ ମେଷ ଶାବକ ଯେତେବେଳେ ହତ କରାଯାଇଥିଲେ ସେତେବେଳେ ଆମ୍ଭେମାନେ ମଧ୍ୟ ତାଙ୍କ ସହିତ ହତ ହୋଇଥିଲୁ। ଆଉ ଜଗତର ପତନାବଧି ପୂର୍ବେ ଯେତେବେଳେ ଈଶ୍ୱର ଚିନ୍ତାଧାରା ମେଷ ଶାବକ ରକ୍ତ ବିଷୟରେ ସ୍ନାଧିକାର କରିସାରିଥିଲା, ସେତେବେଳେ ମୋର ଓ ଆପଣମାନଙ୍କ ନାମଟି ପୁସ୍ତକ ଲିଖିତ ହୋଇସାରିଥିଲା। ସେ ତ ଅସୀମ ଅଟନ୍ତି, ହଁ ସେ ତ ଅସୀମ ଅଟନ୍ତି। ଯଦି ସେପରି କରିନଥିଲେ ତେବେ ସେ ପାପକୁ କାର୍ଯ୍ୟକାରୀ ହେବା ନିମନ୍ତେ କାହିଁକି ଅନୁମତି ପ୍ରଦାନ କରିଥିଲେ? ଯେପରିକି ମୁଁ ପୁରେ ପଚାରିଥିଲି, କିଏ ସବୁଠାରୁ ଶକ୍ତିଶାଳୀ, ପ୍ରାଣକର୍ତ୍ତା ଅବା ପାପୀ, କାହାର ଅଧିକ ଶକ୍ତି ରହିଅଛି? ସୁତରାଂ ଦୁର୍ବଳକୁ ଯେ ସବଳ ଆୟତ୍ତଧିକ ରଖିଅଛି ଏହା ତ ପ୍ରମାଣିତ ଅଟେ, ଆଉ ସେ ଆପଣ ଗୌରବକୁ ପ୍ରଦର୍ଶନ କରିବା ନିମନ୍ତେ ତାହା କାର୍ଯ୍ୟକାରୀ କରିଥାନ୍ତି। ଯେତେବେଳେ ସେ ଲୁସିଫରକୁ ସୃଷ୍ଟି କରିଥିଲେ ସେତେବେଳେ ସେ ଯେ ଶୈତାନ ହେବ ତାହା ସେ ଜାଣିଥିଲେ। ସେ ଯେ ଖ୍ରୀଷ୍ଟ ଆଉ ସେପରି ତାଣକର୍ତ୍ତା ଅଟନ୍ତି ଏହାକୁ ପ୍ରମାଣିତ କରିବା ନିମନ୍ତେ ସେ ତାହାକୁ ତାହାର ବାଞ୍ଛିତ ସ୍ଥାନରେ ସ୍ଥିର କରି ରଖିଥିଲେ। ସେ ତାହାକୁ ତଦ୍ରୂପ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଥିଲେ। ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ଈଶ୍ୱର ସମସ୍ତ ବିଷୟରେ ସେମାନଙ୍କ ମଙ୍ଗଳ ସାଧନ କରିଥାନ୍ତି ଏହା ବାଇବଲରେ ବର୍ଣ୍ଣନା କରାଯାଏ ନାହିଁ କି? ତେବେ ଆପଣମାନେ ଆଉ କେଉଁ କାରଣରୁ ଏପରି ଭୟଭୀତ ହେଉଛନ୍ତି? ଯେକୌଣସି ବିପୁଳକୁ ସହନ କରିବା ପାଇଁ ଆସନ୍ତୁ ଉତ୍ସାହିତ ହୋଇ କାର୍ଯ୍ୟ କରିଯିବା। ଭିକ୍ଷାବୃତ୍ତି ଦ୍ୱାରା ପ୍ରବର୍ତ୍ତିବା ପାଇଁ ଶୁକ ମୁକ ପଶୁ ନ୍ୟାୟ ଘୋଷାରୀ ହୋଇ ନଯିବା, ମାତ୍ର ବୀରର ନ୍ୟାୟ ବୀର ପୁରୁଷ ନ୍ୟାୟ ସବଳ ସହଧାରଣ କରିବା। ମୁଁ ତାହାକୁ ପ୍ରିୟ ଜ୍ଞାନ କରିଥାଏ, ଉଠି ଠିଆ ହେଅନ୍ତୁ। ଯେତେବେଳେ ମୁଁ ଶିଶୁଟିଏ ଥିଲି ସେତେବେଳେ ଗୋଟିଏ ଛୋଟ ପଦ୍ୟ ଯାହାକି ମୋତେ ସବୁବେଳେ ଉତ୍ସାହିତ କରୁଥିଲା ତାହା କିଛି ଏପ୍ରକାର ଅଟେ। ରୋମିଓ ରାଜାଙ୍କ ରାଜତ୍ୱ କାଳରେ ରାଜଭକ୍ତ ରୋମିଓ ବାସ କରୁଥିଲେ, ଆଉ ଦୁର୍ଗଟିର ଶବ୍ଦ ଶୁଣିବା ପୂର୍ବେ ସେ ଏକ ଭୟଙ୍କର ଶବ୍ଦ ଶୁଣିଥିଲେ ବା ତାହାକୁ କେହି ବିଚଳିତ କରିପାରିବେ ନାହିଁ, ଯେହେତୁ ଦେବଦାର ଗଛ ପରି ସେ ତ ସୁରକ୍ଷିତ ଅଟେ। ମାତ୍ର ସେ ବୀରପୁରୁଷଟି କହିଥିଲେ, ମୁଁ ରାସ୍ତାରୁ ଖୋଜିବି ନହେଲେ ନିର୍ମାଣ କରିବି। ଏହା ଯଥୋଚିତ ବିଷୟଟି ଅଟେ ଓ ଆପଣମାନଙ୍କ ସ୍ଥିତିଟି ତଦ୍ରୂପ ହେବା ଉଚିତ ଅଟେ। ଆଉ ଯୀଶୁଖ୍ରୀଷ୍ଟ ଯେ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ବାଇବଲ ଏହା ଶିକ୍ଷା ପ୍ରଦାନ କରିଥାଏ, ତେବେ ତାହା ତ ଏତେ ସହଜ ସପକ୍ଷ ନଥିଲା ଯେତେବେଳେ କି ମୁଁ ସେଦିନ ସେହି ଆରାଧନା ଗୃହରୁ ବାହାରି ଆସିଥିଲି, ଆଉ ସେତେବେଳେ ଅନେକ ଏହା ଘଟିବ ଅବା ତାହା ଘଟିବ ବୋଲି ମୋତେ କହୁଥିଲେ। ଆପଣ ଯେ ପ୍ରାଚୀନପନ୍ଥୀ ବୋଲି ବିବେଚିତ ହେବେ ଏବଂ କାରାଗାର ମଧ୍ୟରେ ନିକ୍ଷିପ୍ତ ହେବେ, ଆଉ ଚିକିତ୍ସା ବିଜ୍ଞାନର ସଂଗଠନଟି ଆପଣଙ୍କ ବିରୁଦ୍ଧରେ ଦଣ୍ଡାୟମାନ ହେବ, ମାତ୍ର ଏହା କର ବୋଲି ପରମେଶ୍ୱର ମୋତେ କହିଥିଲେ, ଆଉ ସେ ଯେ ତାହା କାର୍ଯ୍ୟକାରୀ କରିଥିଲେ ଏହା ବାଇବଲ ପ୍ରକାଶ କରି କହିଥିଲା। ଆଉ ଆକାଶ ତଳସ୍ଥିତ ସମସ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବର୍ତ୍ତମାନ ଉଦ୍ଦୀପନାର ଅଗ୍ନି ପ୍ରଜ୍ୱଳିତ ହେଉଅଛି, କାହିଁକି? ଏହାର ସପକ୍ଷରେ ଦଣ୍ଡାୟମାନ ହୋଇ ସୁସ୍ଥିର ରୂପେ ରହିଥାନ୍ତୁ। ପ୍ରତ୍ୟେକ ତୁମେ ଆପଣା କାର୍ଯ୍ୟ କିପରି କରିପାର? ତୁମକୁ ପ୍ରଦତ୍ତ କାର୍ଯ୍ୟଟିକୁ ତୁମେ ଭୟ କରିଥାଅ କି? ତୁମ୍ଭ ସମ୍ମୁଖସ୍ଥ କାର୍ଯ୍ୟରେ ସୁଦୃଢ଼ ଓ ଯତ୍ନଶୀଳ ନ ହେବା ପାଇଁ ତୁମ ମଧ୍ୟରେ ଏକ ଦୁର୍ବଳ ଓ ଶୂନ୍ୟତା ଚେତନା ରହିଅଛି କି? କିମ୍ବା ତୁମ ସମ୍ମୁଖସ୍ଥ କାର୍ଯ୍ୟଟିର ପାଇଁ ତୁମେ ଦୃଢ଼ ମନା ଅଟ କି? କିମ୍ବା ତହିଁରେ ଦୂରକୁ ପ୍ରୟାଣ କରିବାକୁ ଚାହଁ କି? ଯଦି ସେପରି ଥାଏ ତେବେ ପରବର୍ତ୍ତୀ ବିଷୟକୁ ପାଇବାକୁ ଯତ୍ନ କର, ଏହାକୁ ସଫଳ କରିବାକୁ ଯାଉଅଛ ଏପରି ବିଚାର କର, ନିଶ୍ଚିତ ରୂପେ ତାହା ସହିତ ସୁଦୃଢ଼ ହୋଇ ରହିଥାଅ। ଦାନିଏଲ ପରି ତୁମର ହୃଦୟଟି ଉଦ୍ଦେଶ୍ୟ ପ୍ରଣୀତ ହେଉ, ଈଶ୍ୱର ସହିତ ସ୍ଥିର ହୋଇ ରହିଥାନ୍ତୁ। ଦାନିଏଲ ଯେପରି ଅତି ଦୃଢ଼ ମନା ଥିଲେ ସେହିପରି ଈଶ୍ୱର ସହିତ ମଧ୍ୟ ସୁସ୍ଥିର ହୋଇ ସବୁବେଳେ ରହିଥାଅ। ଏସବୁ କେଉଁସ୍ଥରେ ସଂଗଠିତ ହୋଇଥିଲା, ଏସବୁ କିପରି ସଫଳ ହୋଇଥିଲା, ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ କିଏ ଲୋକମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲା, ଆମମାନେ ନାଶ ହେବା ନିମନ୍ତେ କାହିଁକି ପ୍ରସ୍ତୁତ ହୋଇ ରହିଅଛୁ? ଭାଇ ବ୍ରାନହମ୍ ମୋତେ ତାହା ବ୍ୟାଖ୍ୟା କରି କହନ୍ତୁ। ଏହି ସବୁ କିଛି ଯେ ସମୟ ଧୂଳିସାତ ହୋଇଯିବ ଏପରି ଏକ ଧାରଣାଟିଏ ଆପଣ ମଧ୍ୟରେ କାହିଁକି ଉତ୍ପନ୍ନ ହୋଇଅଛି? ଏକଦା ଏହି ସବୁ କିଛି ବିନାଶ ହୋଇଯାଇଥିଲା, ତାହା ସତ୍ୟ କଥା ନୁହେଁ କି? ସେହି ଭୟଙ୍କର ପ୍ରଳୟର ପରବର୍ତ୍ତୀ ବିନାଶ ସମୟରେ ତାହା ତ ସେପରି ଘଟିଥିଲା। ବର୍ତ୍ତମାନ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଅଭିବ୍ୟକ୍ତ ବିଷୟଟିଏ ଆମମାନେ ମଧ୍ୟକୁ ଆସିଥାଏ, ତେଣୁକରି ଏହାକୁ ପାଠ କରିବା ନିମନ୍ତେ ଆମେ ପ୍ରସ୍ତୁତ ହୋଇ ରହିଥାଉ। ଆଦି ପୁସ୍ତକର ତୃତୀୟ ଅଧ୍ୟାୟଟିକୁ ଆପଣମାନେ ଯେ ମୋ ସହିତ ଖୋଲିବାକୁ ତତ୍ପର ହୁଅନ୍ତୁ, ଏହା ମୁଁ ଇଚ୍ଛା କରୁଅଛି। ଯଦି ଆପଣମାନେ କିଛି ଜାଣିବାକୁ ଇଚ୍ଛା କରୁଥାନ୍ତି, ତେବେ ମୁଁ ଏହି ଆଦି ପୁସ୍ତକରୁ ପ୍ରମାଣକ ଦେଖାଇଦେବି ଯେ ଆଜିକାଲିର ସେହିସବୁ ମତବାଦ ଓ ଧର୍ମ ବିଶ୍ୱାସ ଗୁଡ଼ିକ ସବୁକିଛି ଆରମ୍ଭ ଏହି ଆଦି ପୁସ୍ତକରୁ ହିଁ ସମ୍ଭବ ହୋଇଅଛି। ଆଦି ଶବ୍ଦର ଅର୍ଥ ଯେ ପ୍ରାରମ୍ଭିକ ଅଟେ, ଏହା ଆପଣମାନଙ୍କ ମଧ୍ୟରୁ କେତେ ଜଣ ଜାଣନ୍ତି? କ୍ୟାଥୋଲିକ ମଣ୍ଡଳୀର ପ୍ରାରମ୍ଭିକ ନାମଟି ଯେ ବାବିଲ ଥିଲା, ତାହା ଆମମାନେ ବିଚାର କରିଥିଲୁ ଓ ନିମ୍ରୋଦ ଏହାର ସ୍ଥାପନକର୍ତ୍ତା ଥିଲେ। ଆମମାନେ ଏହାକୁ ବାଇବଲ ଶେଷ ଭାଗରେ ଲାଭ କରିଥାଉ, ପୁଣି ବାଇବଲ କେନ୍ଦ୍ରସ୍ଥଳରେ ମଧ୍ୟ ଲାଭ କରିଥାଉ। ମହିଳା ପ୍ରଚାରିକାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହା ଯେ ଚେଷ୍ଟା କରୁଥିଲା, ତାହା ବାଇବଲରେ ବାଇବଲ ପ୍ରଥମରୁ ଆମମାନେ ଲକ୍ଷ୍ୟ କରିଅଛୁ। ଏବଂ ବୃକ୍ଷର ଗଣ୍ଡିରୁ ନିର୍ମିତ ଛୋଟ ଛୋଟ ଦେବାଦେବୀମାନଙ୍କର ପ୍ରତିମା ଗୁଡ଼ିକୁ ଆରାଧନା କରିବାର ପ୍ରସଙ୍ଗଟି ମଧ୍ୟ ଆରମ୍ଭରୁ ଆମେ ଦେଖିଆସିଅଛୁ। ଇସ୍ଲପ ଟୁ ବାବିଲୋନ ନାମକ ଇତିହାସ ପୁସ୍ତକକୁ ଆପଣମାନେ ମଧ୍ୟ କେତେଜଣ ପାଠ କରିଅଛନ୍ତି? ଉତ୍ତମ ବିଷୟ ଅଟେ। ସେହି ଐତିହାସିକମାନଙ୍କ ବିବରଣୀରୁ ଅନୁସନ୍ଧାନ କରି ଦେଖନ୍ତୁ, ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିଲେ ଯେ ସେ ବିଷୟଟିକୁ ଆମମାନେ ପାଠ କରିଅଛୁ। ଆଉ ଯାକୁବ ଆପଣା ଶ୍ୱଶୁରଙ୍କ ସୁନାର ମୂର୍ତ୍ତିଟିକୁ ଚୋରାଇ ନେଇଥିଲେ ଓ ତାଙ୍କ ସ୍ତ୍ରୀ ତାକୁ ଆପଣା ଜାନୁ ତଳେ ଯେ ଲୁଚାଇ ନେଇଥିଲେ, ସେ ବିଷୟଟିକୁ ଆପଣମାନେ ସ୍ମରଣ ରଖିଥିବେ। ତତ୍ପରେ ସେମାନେ ତାହାକୁ ମରୁପ୍ରାନ୍ତକୁ ନେଇଯାଇଥିଲେ, ଯାହାକି ପରେ ସେହି ଛାଉଣୀକୁ ଅଶୁଦ୍ଧ କରିଦେଇଥିଲା। ଯଥୋଚିତ ବିଷୟ ଅଟେ। ଆସନ୍ତୁ ଆଜି ପୁସ୍ତକରୁ ଆମମାନେ ପାଠ କରୁ। ସଦାପ୍ରଭୁ ପରମେଶ୍ୱର ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କି କହିଥିଲା, ଆଗ ଏତି ସତ୍ୟ, ଉଦ୍ୟାନ କୌଣସି ବୃକ୍ଷ ଫଳକୁ ଖାଇବା ନିମନ୍ତେ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି। ନାରୀ ସବୁ କହିଥିଲେ, ଆମମାନେ ଉଦ୍ୟାନର ସମସ୍ତ ବୃକ୍ଷ ଫଳ ଖାଇପାରୁ, କେବଳ ଉଦ୍ୟାନ ମଧ୍ୟସ୍ଥିତ ବୃକ୍ଷ ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ସର୍ପ ନାରୀଙ୍କୁ କହିଥିଲା, ତୁମେମାନେ କୌଣସି ରୂପେ ମରିବ ନାହିଁ, ବରଂଚ ପରମେଶ୍ୱର ଜାଣନ୍ତି ତୁମେମାନେ ଯେଉଁଦିନ ତାହା ଖାଇବ ସେଦିନ ତୁମମାନଙ୍କ ଚକ୍ଷୁ ପ୍ରସନ୍ନ ହୋଇଯିବ। ଦେଖିଲେ ତ ନୂତନ ଆଲୋକ ଦେବା ନିମନ୍ତେ ବ୍ୟଗ୍ର କହିଲେ, ତୁମମାନେ ପରମେଶ୍ୱର ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଲକ୍ଷ୍ୟ କରନ୍ତୁ, ସେହି ନଗଣ୍ୟ ବ୍ୟକ୍ତିମାନେ କିପରି ଭାବରେ ବାଇବଲରୁ ପୃଥକ କରି ନେଇଯିବା ନିମନ୍ତେ ଚେଷ୍ଟା କରୁଅଛନ୍ତି। କାହିଁକି ଏପରି ଭାବରେ କିମ୍ବା ସେପରି ଭାବରେ କେବଳ ପାଣି ଢାଳି ଦେଲେ କିମ୍ବା ଛିଞ୍ଚି ଦେଲେ ତ ସରିଯିବ, ଏପରି ନୁହେଁ କି? ଆଜ୍ଞା, ତାହା ତ ସେପରି ନୁହେଁ। ପରମେଶ୍ୱର ଏକ ନିୟମ ସ୍ଥାପନ କରିଅଛନ୍ତି, ଆଉ ଆମମାନଙ୍କୁ ତାହା ଅନୁସରଣ କରିବା ବାଞ୍ଛନୀୟ ଅଟେ। ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ତ ସ୍ୱାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ, ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜର ଉଲ୍ଲଙ୍ଗତାର ବୋଧ ପାଇଲେ, ଆଉ ଡିମ୍ବି ବୃକ୍ଷ ପତ୍ର ସେହି ଘାଗରା ବନାଇଲେ। ଅଳ୍ପକ୍ଷଣ ନିମନ୍ତେ ମୁଁ ଏଠାରେ ନିରବ ହୋଇ ରହିବାକୁ ଚାହେଁ। ସବୁକିଛି ବିଷୟର ଏକ ପ୍ରାରମ୍ଭିକ ସମୟ ହେବା ବାଞ୍ଛନୀୟ ଅଟେ। ଆପଣମାନଙ୍କର ମଧ୍ୟ ଏକ ଆରମ୍ଭ ସମୟ ଥିଲା। ସେହି ଦୁଇଟି ଯାକ ସଭା ଗୁଡ଼ିକରେ ଆମମାନେ ଯେଉଁ ବିଷୟଟି ଉପରେ ଚିନ୍ତା କରିଥିଲୁ, ସେହି ପ୍ରସଙ୍ଗଟି ଉପରେ ଏହିସବୁ କିଛି ବିଷୟକୁ ନିର୍ଭର କରିବା ନିମନ୍ତେ ମୁଁ ଇଚ୍ଛା ପ୍ରକାଶ କରୁଅଛି। ଆଜି ପ୍ରାତଃକାଳରେ ଆମମାନେ ଉକ୍ତ ବିଷୟଗୁଡ଼ିକ ମଧ୍ୟକୁ ଫେରି ଯାଇଥିଲୁ ଏବଂ ବାଇବଲର ପ୍ରସଙ୍ଗଟି ଉପରେ ନାଟକୀୟ ପରିବେଶଟିକୁ ଉପସ୍ଥାପନା କରିଥିଲୁ। ଅର୍ଥାତ୍ ପରମେଶ୍ୱର ଯେତେବେଳେ ଏହି ଜଗତଟିକୁ ସୃଷ୍ଟି କରିଥିଲେ, ଅର୍ଥାତ୍ ଯେତେବେଳେ ସେ ଗ୍ୟାସ ଗୁଡ଼ିକୁ ପ୍ରସ୍ତୁତ କରୁଥିଲେ, ଆଉ ସେ ଗ୍ୟାସ ଗୁଡ଼ିକ ଯଥାକ୍ରମେ କ୍ୟାଲସିୟମ, ପଟାସିୟମ ଏବଂ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଅନେକ ଗୁଡ଼ିଏ ଗ୍ୟାସ ଗୁଡ଼ିକ ଉପରେ ପରିଚିତ ହୋଇଥିଲା, ସେତେବେଳେ ସେ ଆପଣଙ୍କର ଶରୀରଟିକୁ ମଧ୍ୟ ନିର୍ମାଣ କରୁଥିଲେ। ଯେପରିକି ଜଣେ କଣ୍ଟ୍ରାକ୍ଟର ଏକ ଗୃହ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ସମସ୍ତ ସାମଗ୍ରୀକୁ ପ୍ରଥମେ ଯୋଗାଡ଼ କରିଥାନ୍ତି, ଠିକ୍ ସେହିପରି ଭାବରେ ପରମେଶ୍ୱର ଜଣେ ଖ୍ୟାତନାମା ସୁଦକ୍ଷ ରାଜମିସ୍ତ୍ରୀ ନାୟ ସେହି ଗୃହଟିକୁ ଯୋଜନାବଦ୍ଧ ଭାବରେ ନିର୍ମାଣ କରିଥିଲେ। ପୁରୁଷ ଯେପରି ମୂଳଦୁଆଟିକୁ ସ୍ଥାପନ କରିଥିଲେ, ଠିକ୍ ତଦନୁସାରେ ସେ ଯୋଜନାବଦ୍ଧ ଭାବରେ ଆପଣଙ୍କ ଶରୀରଟିକୁ ନିର୍ମାଣ କରିଥିଲେ। କ'ଣ କରିବାକୁ ପଡିବ ତାହା ସେ ପୂର୍ବରୁ ଆପଣ ବିବେଚନାରେ ସମ୍ପୂର୍ଣ୍ଣ ରୂପେ ଅବଗତ ଥିଲେ। ଏହି ହାତଟି ଯେତେବେଳେ ପରମେଶ୍ୱର ଏହି ଜଗତକୁ ସୃଷ୍ଟି କରୁଥିଲେ, ତାହାର ଅନେକ ପୂର୍ବରୁ ସେ ଏହି ହାତଟିକୁ ନିର୍ମାଣ କରିସାରିଥିଲେ। ତଥାପି ଏଥିପୂର୍ବେ କି ଜଗତ ସୃଷ୍ଟି ହୁଏ, ସେ ମୋର ଆତ୍ମାଟିକୁ ତାହାର ଅନେକ ପୂର୍ବରୁ ସୃଷ୍ଟି କରିସାରିଥିଲେ। ମାତ୍ର ଯେତେବେଳେ ସେ ଜଗତକୁ ସୃଷ୍ଟି କରିଥିଲେ, ସେହି ସମୟରେ ସେ ମୋର ଏହି ଶରୀରଟିକୁ ଓ ହାତଟିକୁ ଦୃଶ୍ୟ ଭାବରେ ନିର୍ମାଣ କରିଥିଲେ। କାରଣ ଏହି ଶରୀରଟି ମାଟିରୁ ନିର୍ମାଣ କରାଯାଇଅଛି, ସୁତରାଂ ଏହା ମାଟିରେ ପୁନଶ୍ଚ ଲୀନ ହୋଇଯିବ। ପରମେଶ୍ୱର ତାହାକୁ ଏହିପରି ଭାବରେ ନିର୍ମାଣ କରିଥିଲେ। ସେ ତାଙ୍କର ଯୋଜନାବଦ୍ଧ ନକ୍ସାଟିରେ ଓ ଆପଣା କାର୍ଯ୍ୟସୂଚୀ ମଧ୍ୟରେ ଏହି ସବୁକୁ ପୂର୍ବରୁ ସ୍ଥିରୀକୃତ କରି ରଖିଥିଲେ। ଆଉ ଯେତେବେଳେ ସେ ଜଗତକୁ ସୃଷ୍ଟି କରିବାକୁ ପ୍ରସ୍ତୁତ ହୋଇଥିଲେ, ସେତେବେଳେ ସେ ମନୁଷ୍ୟକୁ ମଧ୍ୟ ସୃଷ୍ଟି କରିଥିଲେ। ମାତ୍ର ମନୁଷ୍ୟଟି ସମ୍ପୂର୍ଣ୍ଣ ରୂପେ ଉପଯୁକ୍ତ ଦେଖାଯାଇ ନଥିଲା। ଆଜି ପ୍ରାତଃ କାଳରେ ଆମେ ତାହାକୁ ଲକ୍ଷ୍ୟ କରିଥିଲୁ ଏବଂ ନାଟକକୁ ଅଭିନୟ କରିବା ଭଳି ତାହାକୁ ବିବେଚନା କରିଥିଲୁ। ପିତା ପରମେଶ୍ୱର କିପରି ଭାବରେ ଯେ ଅବତରଣ କରିଥିଲେ ଆପଣା ସ୍ୱରୂପରେ ନିର୍ମାଣ ନିଜର ପୁତ୍ରଟିକୁ ଏବଂ ଅନ୍ୟାନ୍ୟ ଜିନିଷଗୁଡ଼ିକୁ ଦୃଷ୍ଟିପାତ କରିଥିଲେ। ତତ୍ପରେ ସେ ମନୁଷ୍ୟ ନିମନ୍ତେ ଏକ ସାହାଯ୍ୟକାରିଣୀ କି ଅର୍ଥାତ୍ ପତ୍ନୀକୁ ନିର୍ମାଣ କରିଥିଲେ। ବର୍ତ୍ତମାନ ସ୍ମରଣରେ ରଖିଥାନ୍ତୁ ଯେ ପୃଥିବୀସ୍ଥ ସମସ୍ତ ସୁସ୍ଥ ବସ୍ତୁଗୁଡ଼ିକର ନାମ ଆଦମ ହିଁ ପ୍ରଦାନ କରିଥିଲେ। ହେତୁ ସେମାନଙ୍କୁ ଗୃହପାଳିତ ପଶୁ ରୂପେ, ତୃଣଭୋଜୀ ପଶୁ ରୂପେ, ବନ୍ୟଜନ୍ତୁ ରୂପେ ଏବଂ ଅନ୍ୟାନ୍ୟ ଅନେକ ଇତର ପ୍ରାଣୀ ରୂପେ ନିରୂପଣ କରିଥିଲେ। ଆଉ ଆଜି ଆମ୍ଭେମାନେ କାଳ ନିରୂପଣ କରୁଥିବା ବିଦ୍ୟାବିତ୍ମାନେ, ବିଜ୍ଞାନର ବିଭିନ୍ନ ଉଦ୍ଭାବକମାନେ ହଜିଯାଇଥିବା ସେହି ସମ୍ପର୍କଟିକୁ 6000 ବର୍ଷ ଧରି ଖୋଜିବା ନିମନ୍ତେ ଅନବରତ ଚେଷ୍ଟା କରି ଆସୁଅଛୁ। କାହିଁକି ସେହି ପଶୁଟି ଆମମାନେ ଜାଣୁ ଯେ ମନୁଷ୍ୟ ପଶୁର ଜୀବନ ସହିତ ସମକକ୍ଷ ଅଟେ। ସେହିପରି ଆମମାନେ ସୃଷ୍ଟି ହୋଇଅଛୁ। ଜଣେ ସ୍ତ୍ରୀ ଜଣେ ପୁରୁଷ କେବଳ ଏକ ଅଂଶ ଅଟେ, ଏକ ଉପଜାତ ଅଟେ। ନାରୀ ଜଣକ ସେ ମୁଖ୍ୟ ସୃଷ୍ଟିଟି ମଧ୍ୟରେ ନଥିଲା। ଯେହେତୁ ପରମେଶ୍ୱର ଯେତେ ନାରୀକୁ ପୁରୁଷ ପାର୍ଶ୍ୱବର୍ତ୍ତୀ ପଞ୍ଜରରେ ସୃଷ୍ଟି କରିଥିଲେ, ତାର ବର୍ଷ ବର୍ଷ ପୂର୍ବରୁ ସେ ଆପଣାର ସୃଷ୍ଟିରୁ ନିବୃତ ହୋଇସାରିଥିଲେ। ସମସ୍ତ ସୃଷ୍ଟ ବସ୍ତୁର ତଥା ଯାବତୀୟ ସୃଷ୍ଟ ଜୀବନ ନାମକରଣ ସ୍ୱୟଂ ଆଦମ ହିଁ କରିଥିଲେ। ତଥାପି ସେମାନଙ୍କ ମଧ୍ୟରେ କେହି ଜଣେ ହେଲେ ସୁଦ୍ଧା ତାଙ୍କ ନିମନ୍ତେ ଯୋଗ୍ୟ ବିବେଚିତ ହୋଇପାରିନଥିଲେ। ତେଣୁ ସେ ତାହା ନିମନ୍ତେ ଜଣେ ସାହାଯ୍ୟକାରିଣୀଙ୍କୁ ସୃଷ୍ଟି କରିଥିଲେ। ସେ ତାହାର ପାର୍ଶ୍ୱରୁ ଗୋଟିଏ ପଞ୍ଜରା ନେଇଥିଲେ, ସେହି ଗଭୀର କ୍ଷତଟିକୁ ମାଂସ ଦ୍ୱାରା ପୂର୍ଣ୍ଣ କରିଥିଲେ ଏବଂ ତାଙ୍କ ନିମନ୍ତେ ଜଣେ ସହକାରିଣୀଙ୍କୁ ସୃଷ୍ଟି କରିଥିଲେ। ଆଉ ଆଦମ ଆପଣାର ଆତ୍ମାଟିରେ ପୁରୁଷ ଓ ସ୍ତ୍ରୀ ଉଭୟର ଏକ ମିଶ୍ରଣ ଥିଲେ। ଆଉ ଜଣେ ନାରୀ ଜଣେ ନରଙ୍କର ଏକ ଅଂଶବିଶେଷ ହିଁ ଅଟନ୍ତି। ଆଉ ଯେତେବେଳେ ଜଣେ ପୁରୁଷ ଆପଣା ନିମନ୍ତେ ସ୍ତ୍ରୀଟିଏ ଗ୍ରହଣ କରିଥାନ୍ତି, ଆଉ ପ୍ରକୃତରେ ସେ ଯଦି ଈଶ୍ୱରଦତ୍ତ ସ୍ତ୍ରୀ ହୋଇଥାନ୍ତି, ଆଉ ଯଦି ପ୍ରକୃତ ରୂପେ ସେ ତାର ସ୍ତ୍ରୀ ହେବାର ଯୋଗ୍ୟତାକୁ ଲାଭ କରିଥାନ୍ତି, ତେବେ ସେ ତାଙ୍କର ଏକ ଅଂଶବିଶେଷ ରୂପେ ପରିଚିତ ମଧ୍ୟ ହୋଇଥାନ୍ତି। ସେହି କାରଣରୁ ବିବାହ ସମୟରେ ଆମମାନେ ଏତେଗୁଡ଼ିଏ ବିବେକବଶତଃ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରିଥାଉ। ତାହା ହିଁ ଯେହେତୁ ବିବାହ ପରେ ଯେତେବେଳେ ଆପଣ କୌଣସି ଏକ ସୁନ୍ଦରୀ ଯୁବତୀ କନ୍ୟାକୁ ତାର ଆଖି ଦୁଇଟି ଖୁସର ବର୍ଣ୍ଣ କିମ୍ବା ନୀଳ ବର୍ଣ୍ଣ କିମ୍ବା ସେପରି କିଛି ସଂଯୋଗତାରେ ପରିପୂର୍ଣ୍ଣ ଥାଏ, କିମ୍ବା ତାହାର ଗଠନଟି ଯଦି ସୁନ୍ଦର ହୋଇଥାଏ, ଯେତେବେଳେ ଆପଣ ତାହାର ପ୍ରେମାସକ୍ତ ହୋଇପଡ଼ିଥାନ୍ତି। ଆଉ ଯେତେବେଳେ ଆପଣଙ୍କ ବିବାହିତ ସ୍ତ୍ରୀଟି ପ୍ରଥମ ସନ୍ତାନଟିକୁ ପ୍ରସବ କରିଥାଏ ଓ ସେ ଶାରୀରିକ ଭାବେ ଜୀର୍ଣ୍ଣ ଓ ଦୁର୍ବଳ ଦେଖାଯାଇଥାଏ, ପୁଣି ଆପଣଙ୍କ ସନ୍ତାନଟି ଯେତେବେଳେ ବୃଦ୍ଧି ଲାଭ କରିଥାଏ, ସେତେବେଳେ ଆପଣ ତାକୁ ଠୋକର ମାରିଦେଇ ବାହାର କରିଦେବା ନିମନ୍ତେ ମନସ୍ଥ କରିଥାନ୍ତି। ଆପଣ ମଧ୍ୟରୁ କେତେକ ସ୍ତ୍ରୀ ଲୋକମାନେ ଆପଣ କୌଣସି ଏକ ସୁନ୍ଦର ଯୁବକକୁ ତାହାର କେଶକୁ ସାମ୍ୟକ ରୂପେ ଝୁଲି ପଡ଼ିଥିବା କିମ୍ବା ତାହାର ମାତାଙ୍କର ସାମ୍ୟ ଗଠନ ପ୍ରଣାଳୀ ତା ମଧ୍ୟରେ ରହିଥିବାର ଲକ୍ଷ୍ୟ କରିଥାନ୍ତି, କିମ୍ବା ତାର କେଶକୁ କୁଞ୍ଚୁକୁଞ୍ଚିଆ ହୋଇ ରହିଥିବାର ଦେଖିଥାନ୍ତି। ମାତ୍ର ଦିନେ ଯଦିଓ ଏସବୁ କିଛି ରହିବ ନାହିଁ, ତଥାପି ମୁଁ ଅନୁଭବରେ ତାହା ଦେଖିଅଛି। ମାତ୍ର କ'ଣ ସଂଗଠିତ ହୋଇଥାଏ, ତଥାପି କ'ଣ ଘଟିଥାଏ, ତାହା ଏପରି ଏକ ଆକର୍ଷଣ ବିଷୟଟି ହୋଇଥାଏ ଯେ ତା ପ୍ରତି ଆପଣମାନେ ସମସ୍ତେ ଆକୃଷ୍ଟ ହୋଇଥାନ୍ତି। ମାତ୍ର ସର୍ବପ୍ରଥମେ ଆପଣଙ୍କୁ ଏହି ନିର୍ବାଚନ ନିମନ୍ତେ ପ୍ରାର୍ଥନା କରିବା ଉଚିତ ଅଟେ, ଯେହେତୁ ସ୍ତ୍ରୀ ଆପଣଙ୍କ ଏକ ଅଂଶ ଅଟେ। ଆଉ ଯଦି ଆପଣ ଜଣେ ମହିଳାକୁ ଆପଣଙ୍କ କୋଳରେ କୁଣ୍ଡା ଧରି ତାହାକୁ ଆଲିଙ୍ଗନ କରିବା ଦ୍ୱାରା ଆପଣ ସ୍ତ୍ରୀ ରୂପେ ଗ୍ରହଣ କରିଥାନ୍ତି, ସେତେବେଳେ ସେ ଆପଣଙ୍କ ଉପରେ ତାର ଛାପଟିକୁ ଅଙ୍କିତ କରିଥାଏ। ଆପଣମାନେ ଯେପରି ବୁଝିପାରନ୍ତି, ସେହି କାରଣ ଆମ୍ଭେମାନେ ତାହାକୁ ଏ ପ୍ରକାର ବର୍ଣ୍ଣନା କରିଥାଉ। ମାତ୍ର ଅନ୍ୟ କେହି ଦ୍ୱିତୀୟ ନାରୀ ସେହି ଛବିଟିର ଯୋଗ୍ୟତାକୁ ଗ୍ରହଣ କରିପାରିବ ନାହିଁ। ସୁତରାଂ ଏହି କାରଣରୁ ପରମେଶ୍ୱର ଆପଣଙ୍କୁ ଦାୟୀ କରିବେ। ଏହାକୁ ଆପଣମାନେ କେବଳ ସ୍ମରଣ ରଖିଥାନ୍ତୁ। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ କି ସାଧାରଣତଃ ଅନ୍ୟ ସ୍ତ୍ରୀମାନଙ୍କୁ ନେଇଯାଇଥାନ୍ତି ଓ ସହରର ଏକ ଛୋଟ ଝିଅଟିର ବିଷୟରେ ଆଜି ମୁଁ ଶୁଣିଥିଲି। ସାଧାରଣତଃ ଗରିବ ଘରର ଝିଅଟିଏ, ମୁଁ ତାକୁ ଚିହ୍ନେ। କେହି ଜଣେ ଯୁଆଡି ତା ପାଇଁ ସୁନ୍ଦର ପୋଷାକ ଗୁଡ଼ିକ ଏବଂ ଆଉ କିଛି ଜିନିଷ କିଣି ଦେଉଥିଲା ଏବଂ ସେ ପ୍ରକାର ଭାବରେ ତାହାର କିଶୋରୀତ୍ୱର ସହିତ ଖେଳ ଖେଳୁଥିଲା। ଜଣେ ଅମଣିଷ ହିଁ କେବଳ ଏହା କରିପାରେ, ସେ ଜଣେ ମନୁଷ୍ୟ ବୋଲି କଦାପି ଗଣ୍ୟ ହୋଇପାରେ ନାହିଁ। ଆପଣମାନେ ଜାଣନ୍ତି ଯେ ଗୋଟିଏ କୁକୁର ମଧ୍ୟ ଏତେ ନୀଚ ସ୍ୱଭାବ ବିଶିଷ୍ଟ ହୋଇପାରେ ନାହିଁ, ଆଉ ତଥାପି ଆପଣମାନେ ଗୋଟିଏ ମା କୁକୁରକୁ ଅପରିଚ୍ଛନ୍ନ ବୋଲି କହିଥାନ୍ତି। ଜେଫରସନଭିଲର ଅର୍ଦ୍ଧେକ ମହିଳାମାନଙ୍କ ମଧ୍ୟରେ ରହିଥିବା ନୈତିକତା ଜ୍ଞାନ ଅପେକ୍ଷା ତାର ଅଧିକ ନୈତିକତା ଜ୍ଞାନ ରହିଅଛି। ଆପଣମାନେ ଏକ ବୃଦ୍ଧା ମା ଘୁଷୁରୀକୁ ଶୁକରୀ ବୋଲି କହିଥାନ୍ତି, ଆଉ ଯୁକ୍ତରାଷ୍ଟ୍ର ସ୍ଥିତ ପ୍ରାୟ ଅଧିକାଂଶ ସ୍ତ୍ରୀ ଲୋକମାନଙ୍କ ଅପେକ୍ଷା ତାଠାରେ ଅଧିକ ନୈତିକତା ଜ୍ଞାନ ଦେଖିବାକୁ ମିଳିଥାଏ। ଏହା ହିଁ ଯଥାର୍ଥ ରୂପେ ସତ୍ୟ ଅଟେ, ଏହା ହିଁ ଉଚିତ ଅଟେ। ଏହା ଯେ ନିରୁତ୍ସାହଜନକ କଥା ଅଟେ ତାହା ମୁଁ ଜାଣେ, ଆଉ ନୈତିକତା ଜ୍ଞାନକୁ ପୁନଶ୍ଚ ତାହାର ଯଥାସ୍ଥାନରେ ଫେରାଇ ଆଣିବାକୁ ମୁଁ ଯେ ଯତ୍ନ କରୁଅଛି ଏହା ମୁଁ ଆପଣମାନଙ୍କୁ କହିଥିଲି, ଆଉ ଆପଣମାନେ ତାହା ଯେ ଜାଣନ୍ତୁ ଏହା ମୁଁ ଇଚ୍ଛା କରୁଅଛି। ଏହା ହିଁ ସତ୍ୟ କଥାଟି ଅଟେ। ନୈତିକତା ଶବ୍ଦର ଅର୍ଥ ଯେ କିପରି ଅଟେ ତାହା ତ ବର୍ତ୍ତମାନ ସମୟ ସ୍ତ୍ରୀ ଲୋକମାନେ କଦାପି ଜାଣନ୍ତି ନାହିଁ। ଆପଣ କହିବେ ଯେ ତାହା ତ ମୋର ହିତାହିତ ଜ୍ଞାନଟିକୁ କୌଣସି ପ୍ରକାର ସ୍ପର୍ଶ କରି ନାହିଁ। ହଁ, ଆପଣମାନଙ୍କଠାରେ ଏହାର ଜ୍ଞାନ ଆଦୌ ନାହିଁ। ଆଜ୍ଞା, ନିଶ୍ଚୟ, ଯେହେତୁ ଭଲ ଓ ମନ୍ଦ ଯେ କିପରି ଏକ ବିଷୟ ଅଟେ ତାହାକୁ ତ ଆପଣମାନେ ଜାଣନ୍ତି ନାହିଁ। ବର୍ତ୍ତମାନ ଧ୍ୟାନ ପ୍ରଦାନ କରନ୍ତୁ, ଏହି ମନୁଷ୍ୟଟି ଯେତେବେଳେ ସେ ସୃଷ୍ଟି ହୋଇଥିଲା ତାପରେ ପରମେଶ୍ୱର ତାହାର ପ୍ରାଣଟିକୁ ତାହାର ଶରୀରରୁ ଅଲଗା କରିଦେଇଥିଲେ। ତତ୍ପରେ ସେ ମନୁଷ୍ୟର ପାର୍ଶ୍ୱବର୍ତ୍ତୀ ସ୍ଥାନରୁ ଖଣ୍ଡେ ପଞ୍ଜରା ନେଇଥିଲେ ଓ ତହିଁରୁ ଏକ ନାରୀକୁ ସୃଷ୍ଟି କରିଥିଲେ। ତତ୍ପରେ ସେ ସ୍ତ୍ରୀବତ୍ ସ୍ୱଭାବଟିକୁ, କୋମଳ ଉପାଧ୍ୟାୟର ଆତ୍ମାଟିକୁ ତାଠାରୁ କାଢି ନେଇଥିଲେ ଓ ତଦ୍ୱାରା ସେ ଏକ ନାରୀକୁ ସୃଷ୍ଟି କରିଥିଲେ। ଆଉ ତତ୍ପରେ ସେ ପୁରୁଷକୁ ପୁଂଲିଙ୍ଗ ଜାତି ଏକ ସ୍ଥୂଳକାୟ ମଣିଷ ରୂପେ ସୃଷ୍ଟି କରିଥିଲେ। ଆପଣମାନେ ଯେତେବେଳେ ଜଣେ ପୁରୁଷକୁ ବାଙ୍ଗଳା ଦେଖିଥାନ୍ତି ସେତେବେଳେ ସେ ଯେ ଅପଙ୍ଗ କିମ୍ବା ଆପଣମାନେ ଯାହା କିଛି କହିଥାନ୍ତି ନା କାହିଁକି ଅଟେ ଏପରି କହିଥାନ୍ତି। ତାର ଅଙ୍ଗୁଳିର ନଖ ଗୁଡ଼ିକ ଗୋଟିଏ ପାଶେ ଚାରୋଟି ଓ ଅନ୍ୟ ପାଶେ ପାଞ୍ଚଟି ଏ ପ୍ରକାର କୃଷ ଥିବାର ଦେଖିଥାନ୍ତି। ତାହାର କେଶ ଗୁଡ଼ାକ ସାମାନ୍ୟ ରୂପେ ତଳକୁ ଝୁଲି ଯାଇଥାଏ, ତାହାର ମୁହଁଟି ସାମ୍ନା ପ୍ରସାରିତ ହୋଇ ଖୋଲା ରହିଥିବାର ଏବଂ ଏପରି ଅନେକ କିଛି ବିଷୟକୁ ଲକ୍ଷ୍ୟ କରିଥାନ୍ତି। ଏପରି ଅନେକ ଛୋଟ ବାଳକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ, ଆଉ ସେମାନେ ମଧ୍ୟରୁ ଆପଣମାନେ କେବଳ ଜଳକୁ ସ୍ମରଣ ରଖନ୍ତୁ, ବିଭତ୍ସ କିଛି ନା କିଛି ବିଭ୍ରାନ୍ତ ତା ମଧ୍ୟରେ ରହିଅଛି, ତା ମଧ୍ୟରେ କିଛି ଦୋଷତ୍ରୁଟି ରହିଯାଇଅଛି। ଆପଣମାନଙ୍କୁ ତା ଉପରେ ଲକ୍ଷ୍ୟ ରଖିବା ଉଚିତ ଅଟେ। ଆଉ ଯେତେବେଳେ ଆପଣମାନେ ଜଣେ ନାରୀକୁ ଆପଣା ପାଟିର ଗୋଟିଏ ପାର୍ଶ୍ୱରେ ସିଗାରେଟ୍ଟିଏ ଧାରଣ କରିବାର ଦେଖିଥାନ୍ତି ଓ ଉଚ୍ଚ ପଞ୍ଜର ଜୋତା ପିନ୍ଧି ବନ୍ଧୁଗଣ ତା ଯେ କଣ ମୁଁ ଆପଣମାନଙ୍କୁ କହିବି ଏପରି କହୁଥିବାର ଶୁଣୁଥାନ୍ତି, ଭାଇମାନେ ସେତେବେଳେ ଆପଣମାନେ ସେହି ପୁରାତନ ତିକ୍ତତା ବିଶିଷ୍ଟ ମନୋବୃତ୍ତିକୁ ଲକ୍ଷ୍ୟ କରନ୍ତୁ, ତାଙ୍କ ମଧ୍ୟରେ ନିଶ୍ଚୟ କିଛି ନା କିଛି ବିଭ୍ରାଟ ରହିଯାଇଅଛି। ଜଣେ ମହିଳାଙ୍କୁ କେବଳ ମହିଳାଟିଏ ହୋଇ ରହିବା ଉଚିତ ଅଟେ ଏବଂ ତାଙ୍କୁ ଜଣେ ମହିଳା ନ୍ୟାୟ ପରିଧାନରେ ଭୂଷିତ ହୋଇ ରହିବା ଉଚିତ ଅଟେ, କାରଣ ପରମେଶ୍ୱର ସେଥିରେ ଜଣେ ପୁରୁଷକୁ ସୃଷ୍ଟି କରିଥିଲେ, ସେଥିରେ ତାକୁ ଭିନ୍ନ ପ୍ରକାର ସୃଷ୍ଟି କରିଥିଲେ, ଆଉ ସେ ନାରୀକୁ ମଧ୍ୟ ଅନ୍ୟ ଏକ ଢାଞ୍ଚାରେ ସୃଷ୍ଟି କରିଥିଲେ। ଆଉ ସେହିପରି ଭାବରେ ଈଶ୍ୱର ଯେତେବେଳେ ପୁରୁଷଟିକୁ ବସ୍ତ୍ରରେ ପରିଧାନ କରାଇଥିଲେ, ସେଥିରେ ସେ ତାକୁ ଏକ ଭିନ୍ନ ପ୍ରକାର ବସ୍ତ୍ରରେ ବସ୍ତାୟିତ କରିଥିଲେ ଏବଂ ନାରୀକୁ ମଧ୍ୟ ସେପରି ଭିନ୍ନ ରୂପେ ପରିଧାନ କରାଇଥିଲେ। ତେଣୁ ବାଇବଲରେ କୁହାଯାଇଛି ଯେ ପୁରୁଷର ପୋଷାକଟିକୁ ସ୍ତ୍ରୀ ପରିଧାନ କରିବାଟା ଘୃଣାଯୋଗ୍ୟ ବିଷୟ ଅଟେ, ଆଉ ଆପଣମାନେ ଅର୍ଥାତ୍ ସେହି ସ୍ତ୍ରୀ ଲୋକମାନେ ଛୋଟ ପ୍ୟାଣ୍ଟ ଗୁଡ଼ିକୁ ପରିଧାନ କରିଥାନ୍ତି ଓ ସେପରି ଅନେକ କିଛି କରିଥାନ୍ତି ଏବଂ ଏଠାରେ ସେଗୁଡ଼ିକୁ ପରିଧାନ କରିଥାନ୍ତି, ଆପଣମାନେ ତାକୁ କ'ଣ କହିଥାନ୍ତି? ଆଣ୍ଠୁ ପର୍ଯ୍ୟନ୍ତ ପଡୁଥିବା ପୋଷାକ ନା ତାହା ଅଧିକ ପୋଷାକ ନୁହେଁ? ତାହା ତ ପାଦରେ ଠେଲି କରି ଅଶୋଭନୀୟତା ରୂପେ ବସ୍ତ୍ରଟିକୁ ପରିଧାନ କରିବା ଏକ ବିଷୟ ଅଟେ। ତାହା ଯେ ମହିଳାମାନଙ୍କ ନିମନ୍ତେ ନିର୍ମିତ ସେମାନେ ଏପରି କହିଥାନ୍ତି ମୁଁ କହିଥିଲି ତାହା ନୁହେଁ, ଆପଣ ତ ଭ୍ରାନ୍ତତା ମଧ୍ୟରେ ରହିଅଛନ୍ତି। ମହିଳାମାନେ ଏ ପ୍ରକାର ପରିଧାନକୁ ପିନ୍ଧନ୍ତି ନାହିଁ, ଜଣେ ନାରୀ ତାହାକୁ ପିନ୍ଧି ପାରିଥାଏ, ମାତ୍ର ଜଣେ ଭଦ୍ର ମହିଳା ତାହାକୁ ପିନ୍ଧି ପାରନ୍ତି ନାହିଁ, ଏହା ଯଥୋଚିତ ଅଟେ। ବାଇବେଲରେ ବର୍ଣ୍ଣନା କରାଯାଇଛି ଯେ ଏ ପ୍ରକାର ପରିଧାନକୁ ପିନ୍ଧିବା ଜଣେ ସ୍ତ୍ରୀ ପକ୍ଷରେ ଘୃଣାଯୋଗ୍ୟ ବିଷୟ ଅଟେ। ଠିକ୍ ସେହିପରି ଭାବରେ ସ୍ତ୍ରୀ ନିମନ୍ତେ ପରିଧାନ ଯୋଗ୍ୟ ବସ୍ତ୍ରଟିକୁ ପୁରୁଷ ନିମନ୍ତେ ପରିଧାନ କରିବା ମଧ୍ୟ ଘୃଣାଯୋଗ୍ୟ ବିଷୟ ଅଟେ। ଦିନକୁ ଦିନ ପୁରୁଷ ମାନେ ଅତ୍ୟଧିକ ରୂପେ ଅଭଦ୍ର ହୋଇଯାଉଛନ୍ତି। ଆଉ ବାଇବଲ କହିଥାଏ ଯେ ପୁରୁଷ ନିମନ୍ତେ ଯେଉଁ ବସ୍ତ୍ର ନିର୍ମାଣ ଯୋଗ୍ୟ ତାକୁ ସ୍ତ୍ରୀ ନିମନ୍ତେ ଏବଂ ସ୍ତ୍ରୀ ପାଇଁ ଯାହା ବସ୍ତ୍ର ତାହା ପୁରୁଷ ନିମନ୍ତେ ପିନ୍ଧିବା ଏକ ଘୃଣାଯୋଗ୍ୟ ବିଷୟ ଅଟେ। ଦିନକୁ ଦିନ ପୁରୁଷମାନେ ଅତ୍ୟଧିକ ରୂପେ ଅଭଦ୍ର ହୋଇଯାଉଛନ୍ତି ଏବଂ ସ୍ତ୍ରୀମାନେ ମଧ୍ୟ ଅଧିକରୁ ଅଧିକ ରୂପେ ପୁରୁଷୋଚିତ ସ୍ୱଭାବଧାରୀ ହୋଇଯାଉଛନ୍ତି। ଏହାର କାରଣଟି କ'ଣ ଅଟେ? କିଛି ସମୟ ଉତ୍ତାରେ ବାଇବଲରୁ ଆମମାନେ ଏହାକୁ ଏହାର କାରଣଟିକୁ ଲକ୍ଷ୍ୟ କରିବା। ମହିଳାମାନେ ଆଉ କୌଣସି ପ୍ରକାରେ ମହିଳା ହୋଇ ରହିଯାଇ ନାହାନ୍ତି। ମୁଁ ଆପଣମାନଙ୍କୁ ଅର୍ଥାତ୍ ଖ୍ରୀଷ୍ଟିଆନ ମହିଳାମାନଙ୍କୁ କହୁନାହିଁ, ମୁଁ ସର୍ବସାଧାରଣ ମହିଳାମାନଙ୍କ ବିଷୟରେ ଏହା କହୁଅଛି। ସେମାନେ ତ ପୁରୁଷମାନଙ୍କ ପରି ବ୍ୟବହାର କରିବାକୁ ଚାହାନ୍ତି, ସେମାନେ ପୁରୁଷମାନଙ୍କ ପରି କେଶ କାଟିବାକୁ ପ୍ରୟାସ କରୁଅଛନ୍ତି ଏବଂ ଆପଣା ମୁଖ ଏକ କୋଣରେ ସିଗାରେଟ୍ଟିଏ ଧାରଣ କରି ଏକ ମଦ୍ୟଶାଳାରେ ବସି ରହି ଈଶ୍ୱର ଆମେରିକାକୁ ଆଶୀର୍ବାଦ କରନ୍ତୁ ବୋଲି ଗୀତ ଗାଇଥାନ୍ତି। ମୁଖ୍ୟ ସ୍ତରୀୟ ଆଡ଼କୁ ଚାଲିଯାଆନ୍ତୁ, ସହସ୍ତରୀୟ ଆଡ଼କୁ ଚାଲିଯାଆନ୍ତୁ, ରାଷ୍ଟ୍ରର ପ୍ରଧାନ ମାର୍ଗକୁ ଚାଲିଯାଆନ୍ତୁ। ମୁଁ ତ ଗଣନା କରିଥିଲି, ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହେଁ। ଆଉ ଆପଣମାନେ ମହିଳା ଗାଡ଼ି ଚାଳକଗଣ ଶୁଣନ୍ତୁ, ବିଗତ 6 ମାସ ବ୍ୟାପୀ ମୁଁ ଓ ଦିଲ୍ଲୀ ଆମମାନଙ୍କ ସର୍ବଶ୍ରେଷ୍ଠ ସୁଷମାଚାର ଅଭିଯାନର ଆରମ୍ଭ ଆମମାନେ ବିଭିନ୍ନ ରାଷ୍ଟ୍ର ମଧ୍ୟକୁ ଯାତ୍ରା କରିଥିଲୁ। ରାସ୍ତାରେ ଯେତେ ଗୁଡ଼ିଏ ଦୁର୍ଘଟଣା ଘଟିତ ହୋଇଥିଲା ସେସବୁର ମୁଁ ହିସାବ ରଖିଥିଲି। ସଡ଼କ ଦୁର୍ଘଟଣାର 300 ଦୁର୍ଘଟଣା ଗୁଡ଼ିକ ମଧ୍ୟରୁ ମହିଳା ଗାଡ଼ି ଚାଳକମାନଙ୍କ ଦ୍ୱାରା ଯେ କେତେ ଦୁର୍ଘଟଣା ଘଟିଥିଲା ତାହାକୁ ଅନୁମାନ ଲଗାଇ ପାରିବେ କି? ସେମାନଙ୍କ ମଧ୍ୟରୁ କେବଳ 19 ଜଣ ଯେଉଁମାନେ କି ପୁରୁଷ ଥିଲେ, ମାତ୍ର ବାକି 281 ଜଣ ଯେ ମହିଳା ଗାଡ଼ି ଚାଳକ ଥିଲେ ତାହା ମୁଁ ବିଶ୍ୱାସ କରୁଅଛି। ମହିଳା ଗାଡ଼ି ଚାଳକ କ'ଣ ଦକ୍ଷତା ହାସଲ କରିଥିବା ମହିଳା ଗାଡ଼ି ଚାଳକ ଯଦି ନାହାନ୍ତି ଏପରି ମୁଁ କହୁନାହିଁ, ତଥାପି ସେ ଯେକୌଣସି ଦିଗକୁ କାଟି ଦେଇପାରନ୍ତି। ଆଉ ଯେତେବେଳେ ଆପଣ ଫେରି ଆସି ତାଙ୍କ ନିକଟରେ ଯାଇ ଠିଆ ହୋଇଥାନ୍ତି, କେତେବେଳେ ସେ ନିଜର କେଶକୁ ଉତ୍ତମ ରୂପେ ସୁଧାରି ଆପଣଙ୍କୁ ବିନମ୍ରତା ସହିତ ସଜାଇ ସେଠାରେ ଠିଆ ହୋଇଥିବାକୁ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥାନ୍ତି। ତଥାପି ଆପଣଙ୍କୁ କହିବା ଉଚିତ ଅଟେ ଯେ କାହିଁକି ପ୍ରକୃତରେ ଆପଣ ତ ଅନୁଚିତ ଦିଗରେ ଥିଲେ। ପ୍ରକୃତରେ ଆମମାନଙ୍କର କୌଣସି ଅନୁଶାସନ ପ୍ରଣାଳୀ ରହିନାହିଁ। ଦିନେ ଯେତେବେଳେ ମୁଁ ସେହି କର ଆଦାୟକାରୀ ପ୍ରାଙ୍ଗଣରେ ଆସୁଥିଲି ସେତେବେଳେ ସେମାନେ ତାହାକୁ ପ୍ରଦର୍ଶନ କରୁଥିଲେ। ଆମ୍ଭମାନଙ୍କର କୌଣସି ଅନୁଶାସନ ପ୍ରଣାଳୀ ରହିନାହିଁ। ଯଦି ସେପରି କିଛି ରହିଅଛି ନିଶ୍ଚିତ, ଯେହେତୁ ଇଂଲଣ୍ଡର ସେହି ବିଖ୍ୟାତ ଶାସକ କହିଥିଲେ ଯେ ସମ୍ପୂର୍ଣ୍ଣ ଗଣତନ୍ତ୍ର ଶାସନଟି ଲଙ୍ଗର ବିହୀନ ଏକ ତରି ଅଟେ, ତାହା ଯଥୋଚିତ ଅଟେ। ସାବୁନ ବାକ୍ସ ଉପରେ ଠିଆ ହୋଇ ନିର୍ବାଚନ ଲଢ଼ିବାଟା ହିଁ ଶ୍ରେୟସ୍କର ହୋଇଅଛି। ଗଣତନ୍ତ୍ର ଶାସନ ପଦ୍ଧତିଟି ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯାଇଅଛି ଏବଂ ଠିକ ସେହିପରି ଭାବରେ ଆଧିପତ୍ୟ ଶାସନ ପ୍ରଣାଳୀ ଏବଂ ଅନ୍ୟାନ୍ୟ ସବୁକିଛି ମଧ୍ୟ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯାଇଅଛି। ସବୁକିଛି ବ୍ୟବସ୍ଥା ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯାଇଅଛି। କେବଳ ଗୋଟିଏ ମାତ୍ର ବିଷୟ ବିନା ପରମେଶ୍ୱରଙ୍କ କରିବାର ଆଉ କିଛି ବାକି ରହିଯାଏ ନାହିଁ, ଆଉ ତାହା କେବଳ ଏସବୁ ବ୍ୟବସ୍ଥା ଗୁଡ଼ିକୁ ବିନାଶ କରିବା କାର୍ଯ୍ୟ, ଯାହାକି ସେ ସଫଳ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ତଥା ନୂତନ ରୂପେ ସୃଷ୍ଟି କରିବେ ବୋଲି ପ୍ରତିଜ୍ଞା ମଧ୍ୟ କରିଅଛନ୍ତି। ଆମ୍ଭେମାନେ ତାଙ୍କ ଆଗମନର କେତେ ଯେ ସନ୍ନିକଟବର୍ତ୍ତୀ ଅଟୁ କେବଳ ଏହାକୁ ହିଁ ଅତି ନିକଟର ହୋଇ ଲକ୍ଷ୍ୟ କରନ୍ତୁ। ସୁତରାଂ ଯେତେବେଳେ ଏହି ନାରୀ ଜଣକ ସେ ତାଙ୍କ ନିମନ୍ତେ ଜଣେ ସାହାଯ୍ୟକାରୀଙ୍କୁ ନିର୍ମାଣ କରିଥିଲେ ଆଉ ସେ ତାଙ୍କ ସାହାଯ୍ୟକାରୀ ହୋଇ ରହିବା କଥାଟି ଥିଲା, ଆଉ ତାପରେ ଏହା ସହିତ ସହମତ ହେବା ନିମନ୍ତେ ମୁଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଚାରକଙ୍କୁ ପାଇନାହିଁ, ଆଉ ସେମାନେ ଏହାକୁ ଅନ୍ୟ ଉପାୟରେ ବୁଝାଇବା ନିମନ୍ତେ ଚେଷ୍ଟା କରିଥାନ୍ତି, ମାତ୍ର ତାହା ବର୍ତ୍ତମାନ ସୁଦ୍ଧା ମୋ ପାଇଁ କୌଣସି ଯୁକ୍ତିଯୁକ୍ତ ହୋଇପାରି ନାହିଁ। ଆଦମ ଓ ହବା ଯେ ଆତଫଳ ଦେଖାଇଥିଲେ ଏ ପ୍ରକାର ଶିକ୍ଷା ଦେବାକୁ ସେମାନେ ଯତ୍ନ କରିଥାନ୍ତି। ଭାଇ, ଯଦି ବର୍ତ୍ତମାନ ମୁଁ ଏହାକୁ ପରିହାସ କରି କହିନଥାଏ, କିନ୍ତୁ ଏହାକୁ ମୁଁ ତଥାପି କହିଥାଏ ଯେ ଆତଫଳଟିଏ ଖାଇବା ଦ୍ୱାରା ଜଣେ ନାରୀକୁ ତାଙ୍କ ଉଲ୍ଲଙ୍ଘତାଟିକୁ ବୋଧ ହୋଇଥିଲା, ତେବେ ଆମେ ପୁନଶ୍ଚ ସେ ଆତଫଳଟିକୁ ବ୍ୟବହାର କରୁ, ଆଉ ତାହା ଯେ ଯଥୋଚିତ ବିଷୟଟି ଅଟେ ଏହାକୁ ତ ଆପଣମାନେ ଜାଣନ୍ତି, ତାହା ଯେ ଯଥାର୍ଥ ଅଟେ ଏହା ଆପଣମାନେ ଜାଣନ୍ତି। ଆତଫଳଟିଏ ଖାଇବାର ଯୁକ୍ତି ସମ୍ବନ୍ଧରେ ତ ଆପଣମାନେ ଭଲ ଭାବେ ବୁଝନ୍ତି। ସେମାନେ ଯେଉଁ କାମଟିକୁ କରିଥିଲେ ତାହା ଏହା ନଥିଲା ଯେ ତାହା କରିବା ଦ୍ୱାରା ସେମାନେ ଯେ ଉଲ୍ଲଙ୍ଘଟନ୍ତି ଏହା ସେମାନଙ୍କୁ ବୋଧ ହୋଇଥିଲା, ନିଶ୍ଚିତ ରୂପେ ତାହା ସେପରି ନଥିଲା, ତାହାକୁ ସ୍ତ୍ରୀ ସଂସାର କାର୍ଯ୍ୟଟିରୁ ହିଁ ବୋଧଗମ୍ୟ ହୋଇଥିଲା, ତାହା ତଦ୍ରୁପ ହୋଇଥିଲା। ଯେହେତୁ ଯେତେବେଳେ ସେମାନେ ସେହି ମନା କରାଯାଇଥିବା ଫଳଟିକୁ ଖାଇଥିଲେ ସେତେବେଳେ ସେମାନେ ଯେ ଉଲ୍ଲଙ୍ଘଟନ୍ତି ତାହା ସେମାନେ ଜ୍ଞାନ ଲାଭ କରିଥିଲେ। ନାରୀ ଫଳ ଧାରଣ କରିବାର ଏକ ବୃକ୍ଷ ନୁହେଁ କି? ଆପଣମାନେ ଆପଣମାନଙ୍କ ମାତାଙ୍କର ଫଳ ନୁହନ୍ତି କି? ତାହା ହିଁ ସେହି ଫଳଟି ଥିଲା ଯାହାକୁ ଭୋଜନ କରିବାକୁ ମନା କରାଯାଇଥିଲା। ବର୍ତ୍ତମାନ ଏଠାରେ ଏକ ବିଶେଷ ବିଷୟ ନିହିତ ହୋଇ ରହିଅଛି। ମନୁଷ୍ୟ ଜାତିଟି ଯେ କିପରି ଥିଲା ତାହାକୁ ବୁଝିବା ନିମନ୍ତେ ବିଜ୍ଞାନ ଅତି ନିକଟରୁ ଜାଣିବା ପାଇଁ ପ୍ରୟାସ କରି ଆସୁଅଛି। ସେମାନେ ପୁରୁଣା ହାଡ଼ ଗୁଡ଼ିକୁ ଖୋଇ ବାହାର କରିଥିଲେ, ସେମାନେ ଅସ୍ଥିପଞ୍ଜର ଗୁଡ଼ିକୁ ବାହାର କରିଥିଲେ, ସେମାନେ ମୁଣ୍ଡ ଗୁଡ଼ିକୁ, ଖପୁରିକୁ, ହାତ ଓ ହାଡ଼ ଏବଂ ଅନ୍ୟ ସବୁ କିଛି ବାହାର କରିଥିଲେ ଏବଂ ଏସବୁକୁ ସଂଯୋଗ କରି ସେମାନେ ଗୋଟିଏ ମନୁଷ୍ୟ ପରି ଆକୃତିଟିଏ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ। ସେମାନେ ମନୁଷ୍ୟର ଅତି ନିକଟବର୍ତ୍ତୀ ଜୀବଟିକୁ ଯାହାକୁ ସେମାନେ ତଦ୍ୱାରା ଗବେଷଣା କରି ଲାଭ କରିଥିଲେ ତାହା ତା ବଡ଼ ମଣିଷ ଅର୍ଥାତ୍ ସିମ୍ପାଞ୍ଜିଟିଏ ଥିଲା। ସେ ତ ମନୁଷ୍ୟ ଜାତିର ଅତି ନିକଟତର ଜୀବଟିଏ ଥିଲା, ମାତ୍ର ମନୁଷ୍ୟ ଜାତି ସହିତ ତାର କୌଣସି ଶ୍ରେଷ୍ଠତର ସମ୍ପର୍କଟି ରହିନଥିଲା। ଜୀବଜଗତର ସବୁଠାରୁ ନିମ୍ନତର ଢାଞ୍ଚାର ଜୀବଟି ବେଙ୍ଗ ଅଟେ, ସବୁଠାରୁ ଉନ୍ନତର ଜୀବଟି ମନୁଷ୍ୟ ଅଟେ। ପରମେଶ୍ୱର ଅତି ଛୋଟ ପଦାର୍ଥରୁ ଆପଣାର ସୃଷ୍ଟିକୁ ଆରମ୍ଭ କରିଥିଲେ ଓ ଅତି ଶ୍ରେଷ୍ଠତା ଦିଗକୁ ଅଗ୍ରସର ହୋଇଥିଲେ ଯେତେବେଳେ ପର୍ଯ୍ୟନ୍ତ ସେ ଆପଣାର ପ୍ରତିମୂର୍ତ୍ତିର ସଦୃଶ୍ୟତାକୁ ସେଥିରେ ଯୋଗ କରିନଥିଲେ। ସେ ପକ୍ଷୀମାନଙ୍କ ମଧ୍ୟ ଦେଇ, ପଶୁମାନଙ୍କ ମଧ୍ୟ ଦେଇ ଏବଂ ଅନ୍ୟାନ୍ୟ ଅନେକ ଗୁଡ଼ିଏ ବିଷୟ ମଧ୍ୟ ଦେଇ ଆମମାନଙ୍କୁ ସେହି ସମୟ ପର୍ଯ୍ୟନ୍ତ ଗତି କରି ଆଣିଥିଲେ ଯେତେବେଳେ ପର୍ଯ୍ୟନ୍ତ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିର ସ୍ୱରୂପଟିକୁ ଲାଭ କରିନଥିଲେ। ସେ ମନୁଷ୍ୟକୁ ସେହି ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ ଯାହାକି ସବୁଠାରୁ ଶ୍ରେଷ୍ଠତର ଘଟଣାଟି ଥିଲା। ସବୁଠାରୁ ନିମ୍ନତର ଘଟଣାଟି କେବଳ ଜେଲି ଜାତୀୟ ପଦାର୍ଥ ଥିଲା, ଯାହାପରେ କି ବେଙ୍ଗ ଏବଂ ଅନ୍ୟାନ୍ୟ ଜୀବ ରୂପେ ପରିବର୍ତ୍ତ ହୋଇଥିଲା। ଆଉ ହଜିଯାଇଥିବା ଏହି ସଂଯୋଜକଟି ଯାହାକୁ ସେମାନେ ପାଇପାରିନଥିଲେ। ବର୍ତ୍ତମାନ ଧର୍ମଶାସ୍ତ୍ରକୁ ଲକ୍ଷ୍ୟ କରନ୍ତୁ, ଆପଣମାନେ ମଧ୍ୟ ଅନେକ ଏହା ସହିତ ଏକମତ ହୋଇନପାରନ୍ତି, ମାତ୍ର ଆପଣମାନେ କେବଳ ଆପଣମାନଙ୍କ ବିବେଚନାରେ ଏହାକୁ ଧାରଣ କରନ୍ତୁ ତଥା ଏହାର ବିରୋଧରେ ଯେପରି କୌଣସି ପ୍ରକାର ହାନିକର ପଦକ୍ଷେପ ନ ନିଅନ୍ତି ଏହା ମୋର ଇଚ୍ଛା ଅଟେ। ଧ୍ୟାନ ଦେଇ ଶ୍ରବଣ କରନ୍ତୁ, ଆପଣମାନେ ମଧ୍ୟ ଅନେକ ଡକ୍ଟର ଡି ହ୍ୟାନ୍ଙ୍କୁ ଶ୍ରବଣ କରିଅଛନ୍ତି। ମୁଁ ସୁନିଶ୍ଚିତ ରୂପେ ଆପଣଙ୍କ ଯୋଗ୍ୟାନୁସାରେ ଜଣେ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ମଧ୍ୟ ଜଣେ ଉତ୍ତମ ବ୍ୟାପ୍ଟିଷ୍ଟ ଭାଇ ଜଣକ ଅଟନ୍ତି, ଆଉ ନିଶ୍ଚିତ ରୂପେ ମୁଁ ତାଙ୍କୁ ଆଦର ମଧ୍ୟ କରିଥାଏ। ସେ ତ ଅତି ଜ୍ଞାନୀ ଓ ବୁଦ୍ଧିମାନ ଅଟନ୍ତି, ତଥାପି ଅନେକ କିଛି ପାର୍ଶ୍ୱରେ ଯାଇଛନ୍ତି, ଆଉ ତାଙ୍କ ସମକକ୍ଷ ହେବା ପରି ଲୋକ ମୁଁ ଆଉ କାହାକୁ ଜାଣେ ନାହିଁ। ଯେହେତୁ ସେ ଧର୍ମତତ୍ତ୍ୱରେ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି, ସେ ଜଣେ ଚିକିତ୍ସା ଶାସ୍ତ୍ରରେ ମଧ୍ୟ ଡାକ୍ତର ଅଟନ୍ତି ଓ ବିଜ୍ଞାନରେ ମଧ୍ୟ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି। ସେ ଜଣେ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ଅଟନ୍ତି, ମାତ୍ର ସେ କହୁଥିଲେ ଯେ ଯେତେବେଳେ ପରମେଶ୍ୱର ପୁତ୍ରଗଣ ମନୁଷ୍ୟମାନଙ୍କ ପୁତ୍ରୀଗଣଙ୍କୁ ସୁନ୍ଦରୀ ବୋଲି ଦେଖିଥିଲେ, ସେ ଜୋସେଫାସଙ୍କୁ ନେଇ ସେଠାରେ ପ୍ରଦର୍ଶନ କରାଇଥିଲେ ଆଉ କହିଥିଲେ ଯେ ସେମାନେ ଆପଣମାନଙ୍କୁ ମାନବ ଶରୀରରେ ରୂପାନ୍ତରିତ କରିଦେଇଥିଲେ ଓ ଆପଣମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଗ୍ରହଣ କରିଥିଲେ ଏବଂ ନରଦେଶରେ ସେତେବେଳେ ଅସୁରମାନେ ବସତି ସ୍ଥାପନ କରି ରହୁଥିଲେ, ଆଉ ସେମାନେ ଆପଣମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ସହିତ ସହବାସ କରିଥିଲେ। ଯେତେବେଳେ ଈଶ୍ୱରଙ୍କ ପୁତ୍ରଗଣ ପତିତ ସର୍ବଦୂତଗଣ ଗ୍ରହଣ କରିନେଇଥିଲେ ଏବଂ ମନୁଷ୍ୟ ପୁତ୍ରଗଣକୁ ଦେଖିଥିଲେ, ଆଉ କାମନାର ଜଳ ଏପରି ପ୍ରବଳ ହୋଇଉଠିଲା ଯେ ଯଦ୍ୟପି ପତିତ ହୋଇସାରିବା ପରେ ସେମାନେ ପାପୀ ହୋଇଯାଇଥିଲେ, ତଥାପି ସେମାନେ ଆପଣମାନଙ୍କୁ ମାନବ ଶରୀରରେ ପରିବର୍ତ୍ତନ କରିଦେବା ନିମନ୍ତେ ସକ୍ଷମ ହୋଇପାରିଥିଲେ। ଯଦି ସେମାନେ ତାହା କରିଥାନ୍ତି, ସେମାନେ ଆତ୍ମିକ ରୂପେ ଆରୋଗ୍ୟକାରୀ କାର୍ଯ୍ୟଟିକୁ ମଧ୍ୟ କ୍ଷତିକାରକ କରିପାରନ୍ତି ଏବଂ ଅନ୍ୟାନ୍ୟ ଅନେକ ଆତ୍ମିକ କାର୍ଯ୍ୟଗୁଡ଼ିକୁ ମଧ୍ୟ ବ୍ୟର୍ଥ କରିଦେଇପାରନ୍ତି। କାରଣ ଶୟତାନ ଯଦି ସୃଷ୍ଟି କରିପାରେ, ସେ ତ ଈଶ୍ୱରଙ୍କ ସହିତ ସମାନ ହୋଇଯିବ, ମାତ୍ର ଶୟତାନ ତ ସୃଷ୍ଟି କରିପାରେ ନାହିଁ। ଶୟତାନ ଯେ ସୃଷ୍ଟି କରିପାରେ ଏପରି ଗୋଟିଏ ବିଷୟ ମୋତେ ଦେଖାଇ ଦିଅନ୍ତୁ ବୋଲି ମୁଁ ଇଚ୍ଛା କରୁଅଛି। ସେ ତ ସୃଷ୍ଟି କରିପାରେ ନାହିଁ, ମାତ୍ର ଯାହା ସୃଷ୍ଟି ହୋଇଅଛି ତାହାକୁ କେବଳ ଅପପ୍ରୟୋଗ କରିପାରେ। ସେ ତ ସ୍ରଷ୍ଟା ନୁହେଁ, ମାତ୍ର ଅପପ୍ରୟୋଗକାରୀ ଅଟେ। ତେବେ କଣ ସଂଗଠିତ ହୋଇଥିଲା ଲକ୍ଷ୍ୟ କରନ୍ତୁ, ମୋର ବିବରଣୀଟି ଏପରି ଅଟେ, ହଜିଯାଇଥିବା ସଂଯୋଜନଟି ଏହା ହିଁ ଅଟେ। ସେମାନେ ବଡ଼ ମଣିଷଟିକୁ ଅର୍ଥାତ୍ ସିମ୍ପାଞ୍ଜିକୁ ଆବିଷ୍କାର କରିଥିଲେ, ମାତ୍ର ଆପଣ ଗୋଟିଏ ସିମ୍ପାଞ୍ଜି ସହିତ ଏକ ସ୍ଥିର ସମ୍ପର୍କ ସ୍ଥାପନ କରାଇ ସନ୍ତାନ ଉତ୍ପନ୍ନ କରିପାରନ୍ତି ନାହିଁ। ଆପଣ ମନୁଷ୍ୟକୁ କୌଣସି ଏକ ପଶୁର ସହିତ ସହବାସ କରାଇପାରନ୍ତି ନାହିଁ କିମ୍ବା ସମ୍ଭୋଗ କରାଇପାରନ୍ତି ନାହିଁ, ଏହା ତ ମିଳିତ ହୋଇପାରିବ ନାହିଁ। ଆପଣମାନେ କୌଣସି ପଶୁର ରକ୍ତକୁ ମନୁଷ୍ୟ ରକ୍ତ ସହିତ ସଞ୍ଚାଳିତ କରିପାରନ୍ତି ନାହିଁ। ଯେତେବେଳେ ମୁଁ ଆଫ୍ରିକାରେ ଥିଲି, ସେମାନେ ତ ସେହି କୃଷ୍ଣକାୟମାନଙ୍କ ସହିତ ଏପରି ଅମନୁଷତ୍ୱର ବ୍ୟବହାର କରିଥାନ୍ତି ଯେ ଜଣେ ମୋତେ ଏପରି ମଧ୍ୟ କହିଥିଲେ ଯେ ସେମାନେ ପଶୁ ବିନା ଆଉ କିଛି ନୁହନ୍ତି। କହିଥିଲି, ମୁଁ ଆପଣଙ୍କର କ୍ଷମା ଯାଚନା କରେ, ଆପଣ ଯେବେ ମଣିଷ ଅଟନ୍ତି ସେମାନେ ଠିକ୍ ସେହିପରି କିମ୍ବା ତହିଁରୁ କିଛି ଉନ୍ନତ ଧରଣର ମଣିଷ ଅଟନ୍ତି। ମୋତେ ଏହା କହିବାକୁ ସୁଯୋଗ ଦିଅନ୍ତୁ ଯେ ଯେତେବେଳେ ଆପଣମାନେ ଏପରି ଏକ ବିଚାରଟିକୁ ପୋଷଣ କରିଥାନ୍ତି ସେତେବେଳେ ଆପଣମାନେ ପଶୁର ସ୍ୱଭାବ ଆଡ଼କୁ ଅଗ୍ରସର କରିଥାନ୍ତି। ମୁଁ କହିଥିଲି ଯେ ଯଦିଓ ସେହି ମଣିଷଟି କୋଇଲା ସଦୃଶ କଳା ହୋଇଥାଏ କିମ୍ବା କଖାରୁ ସଦୃଶ ହଳଦିଆ ବର୍ଣ୍ଣ ହୋଇଥାଏ କିମ୍ବା ନୀଳମଣି ପରି ନୀଳବର୍ଣ୍ଣର ହୋଇଥାଏ, ତଥାପି ସେ ଯେ ସେ ଜଣେ ମଣିଷ ଅଟେ ଆଉ ଆପଣଙ୍କର ରକ୍ତ ସଞ୍ଚାର ପ୍ରକ୍ରିୟା ଦ୍ୱାରା ସେ ଆପଣଙ୍କ ଜୀବନକୁ ରକ୍ଷା କରିପାରେ। ମାତ୍ର ପଶୁ ରକ୍ତକୁ ଆପଣମାନେ କଦାପି ଆପଣମାନଙ୍କ ମଧ୍ୟରେ ସଞ୍ଚାରିତ କରିପାରନ୍ତି ନାହିଁ, ଏହା ସୁନିଶ୍ଚିତ ଅଟେ। ଆଉ ସେ ତ ମଣିଷ ଅଟେ, କେବଳ ଜଣଙ୍କ ରଙ୍ଗ କୃଷ୍ଣବର୍ଣ୍ଣ, ଜଣଙ୍କର ଧୂସର, ଅନ୍ୟ ଜଣଙ୍କ ହଳଦିଆ ଏବଂ ଅନ୍ୟ ଜଣଙ୍କର ଗୋରା ଥିଲା, ତଥାପି ଏହା ସହିତ ତାହାର କୌଣସି ସମ୍ପର୍କ ରହି ନାହିଁ। ବାଇବଲରେ କୁହାଯାଇଅଛି ଯେ ପରମେଶ୍ୱର ପ୍ରତ୍ୟେକ ମନୁଷ୍ୟକୁ ଏକ ରକ୍ତ ବିଶିଷ୍ଟ ମନୁଷ୍ୟ କରି ସୃଷ୍ଟି କରିଛନ୍ତି, ଆଉ ଏହା ହିଁ ଯଥାର୍ଥ ରୂପେ ସତ୍ୟ କଥା ଅଟେ। ସ୍ଥାନ ବିଶେଷରେ ଆମମାନଙ୍କ ଶରୀର ରଙ୍ଗଟି ପରିବର୍ତ୍ତନ ହୋଇଥାଏ, ତଥାପି ବର୍ଣ୍ଣ ସହିତ ଏହାର କୌଣସି ବିଶେଷତା ରହିନାହିଁ। ପରମେଶ୍ୱର ପ୍ରତ୍ୟେକ ରାଷ୍ଟ୍ରରେ ମଣିଷକୁ ଏକ ପରି ସୃଷ୍ଟି କରିଛନ୍ତି, ଏକ ରକ୍ତରେ ଗଠନ କରିଛନ୍ତି, ପ୍ରତ୍ୟେକ ରାଷ୍ଟ୍ର ସମାନ ଅଟନ୍ତି। ସେ କୃଷ୍ଣକାୟ ମଣିଷଟି କହିପାରେ ନାହିଁ କିମ୍ବା ସେହି ବର୍ଣ୍ଣ ବୈଷମ୍ୟ ଲୋକଟି ମଧ୍ୟ କହିପାରେ ନାହିଁ ଯେ ଜଣେ ଚୀନ ଦେଶୀୟ ହଳଦିଆ ବର୍ଣ୍ଣ ଲୋକ ଅଟେ, ତେଣୁ ମୋର ତା ସହିତ କୌଣସି ପ୍ରକାର ସମ୍ପର୍କ ରହି ନାହିଁ। ସେ ତ ଆପଣଙ୍କର ଭ୍ରାତା ଅଟେ। ଆପଣମାନେ ଗୋରା ଲୋକମାନେ ଜଣେ ହଳଦିଆ ବର୍ଣ୍ଣ ଲୋକକୁ କିମ୍ବା ଜଣେ କୃଷ୍ଣକାୟକୁ ମଧ୍ୟ କହିପାରନ୍ତି ନାହିଁ ଯେ ମୋର ତୁମ ସହିତ କୌଣସି ସମ୍ପର୍କ ରହି ନାହିଁ। ସେ ତ ଆପଣଙ୍କ ଭ୍ରାତା ଅଟେ ଏବଂ ତାହା ହିଁ ସତ୍ୟ କଥା ଅଟେ। ସୁତରାଂ ଏହା ହିଁ ଯାହାକି ସେହି ସ୍ଥାନ ଘଟିଥିଲା ଏହାକୁ ଲକ୍ଷ୍ୟ କରନ୍ତୁ। ତାହା ଯେ ବାଇବଲ ଉପରେ ଆଧାରିତ କରି ମୁଁ କହିପାରିବି ଏପରି ମୁଁ ବିଶ୍ୱାସ କରୁଅଛି ଯେ ତାହା ସର୍ପ ହୋଇଥିଲା ଯିଏକି ସେହି ଅପକର୍ମଟିକୁ କରିଥିଲା। ମନୁଷ୍ୟ ଓ ସିମ୍ପାଞ୍ଜିର ମଧ୍ୟରେ ହଜିଯାଇଥିବା ସେହି ସଂଯୋଜକଟି ସର୍ପ ହିଁ ଅଟେ। ଶୁଣନ୍ତୁ, ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଯେହେତୁ ସର୍ପଟି ସେତେବେଳେ ସରୀସୃପ ନଥିଲା, ସେ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ବାପେକ୍ଷା ଫଳ ପ୍ରକୃତିର ପଶୁଟିଏ ଥିଲା। ଆଜି ମୁଁ ସହର ମଧ୍ୟକୁ ଯାଇ ସବୁଆଡୁ ଶବ୍ଦକୋଷ ଗୁଡ଼ିକୁ ସଂଗ୍ରହ କରି ଫଳ ଶବ୍ଦର ଅର୍ଥ ଯେ କ'ଣ ତାହା ଜାଣିବାକୁ ପ୍ରୟାସ କରିଥିଲି। ଏହାର ଅର୍ଥ ବିଚକ୍ଷଣ ଓ ଅତ୍ୟଧିକ ଚତୁର ତାର ସ୍ୱଭାବ ବିଶିଷ୍ଟ ଅଟେ। ଏବ୍ରିୟ ଶବ୍ଦ ପଶୁଟି ନିମନ୍ତେ ଯେପରି ବ୍ୟାଖ୍ୟା କରାଯାଇଛି ତାହା ମାହାର ଆକ୍ଷରିକ ଅନୁବାଦର ଉଚ୍ଚାରଣଟି ଅଟେ, ଯାହାର ଅର୍ଥ ଗୁଣନୀତିଗତ ଜୀବନର ବାସ୍ତବ ଜ୍ଞାନ ହାସଲ କରିଥିବା ଜୀବଟି ଅଟେ। ସୁତରାଂ ଅଳ୍ପକ୍ଷଣ ନିମନ୍ତେ ଆମମାନେ ଏହାକୁ ଲକ୍ଷ୍ୟ କରୁ। ସେ ତ ବିଚକ୍ଷଣ ଓ ଅତ୍ୟଧିକ ଚତୁର ଥିଲା, ତଥାପି ସେ ସର୍ପ ବୋଲି ନାମିତ କରାଯାଇଥିଲା। ମାତ୍ର ସ୍ମରଣ ରଖନ୍ତୁ ଯେ ସେ ସବୁଠାରୁ ଅତ୍ୟଧିକ ଚତୁର ଜୀବଟିଏ ଥିଲା ଏବଂ ଭୂମି ଉପରେ ବିଚରଣ କରୁଥିବା ଜୀବମାନଙ୍କ ମଧ୍ୟରେ ସେ ମନୁଷ୍ୟ ଅତି ନିକଟତର ସମାନତାକୁ ହାସଲ କରିଥିଲା, ତଥା ମନୁଷ୍ୟ ଅତି ନିକଟର ଏକ ପ୍ରାଣୀ ଥିଲା। ସେ ତ ସରୀସୃପ ନଥିଲା, ଅଭିଶାପଟି ତାକୁ ସରୀସୃପାକୃତିରେ ପରିଣତ କରିଦେଇଥିଲା। ସେ ଯେ ସମସ୍ତଙ୍କ ଅପେକ୍ଷା ଦେଖିବାକୁ ଅତ୍ୟଧିକ ସୁନ୍ଦର ଥିଲା ତାହା ବାଇବଲରେ ବର୍ଣ୍ଣନା କରାଯାଇଅଛି, ତଥାପି ଅଭିଶାପଟି ତାର ସମସ୍ତ ସୌନ୍ଦର୍ଯ୍ୟଟିକୁ ସମାପ୍ତ କରିନଥିଲା। ଯେହେତୁ ସର୍ପର ତେଜସ୍ୱର ରଙ୍ଗଟି ଅତି ମନୋରମ ଅଟେ, ତାହାର ଆଚରଣଟି ଓ ଧୂର୍ତ୍ତପଣିଆଟି ମଧ୍ୟ ବିଚାରଯୋଗ୍ୟ ଅଟେ, ତଥାପି ଅଭିଶାପଟି ତାହାର ଏହି ଆଚରଣଟିକୁ ହରଣ କରିନଥିଲା। ମାତ୍ର ସ୍ମରଣ ରଖିଥାନ୍ତୁ, ପରମେଶ୍ୱର ତାହାକୁ କହିଥିଲେ ଯେ ତାହାର ଗୋଡ଼ ଦୁଇଟି ତାହାଠାରୁ ଲୁପ୍ତ ହୋଇଯାଉ, ଆଉ ସେ ତାହାର ପେଟରେ ଭରା ଦେଇ ଚଳପ୍ରଚଳ କରୁ। ତେଣୁ ସର୍ପର ଶରୀର ମଧ୍ୟରେ ଆପଣମାନେ କୌଣସି ଗୋଟିଏ ହାଡ଼କୁ ଏପରି ପାଇବେ ନାହିଁ ଯାହାକି ମନୁଷ୍ୟର ହାଡ଼ ପରି ଦେଖାଯାଇପାରେ, ଆଉ ଏହି କାରଣରୁ ବିଜ୍ଞାନ ଅସମର୍ଥ ହୋଇଅଛି, ମାତ୍ର ତାହା ଏ ପ୍ରକାର ହିଁ ଅଟେ। ଏହିସବୁ ବିଷୟଗୁଡ଼ିକୁ ପରମେଶ୍ୱର ଜ୍ଞାନୀ ଓ ବିଦ୍ୟମାନଠାରୁ ଗୁପ୍ତ ରଖି ଆପଣ ପୁତ୍ରମାନଙ୍କ ପ୍ରତି ଏହି ଅନ୍ତିମ ଦିନଗୁଡ଼ିକ ଯେ ତାକୁ ପ୍ରକାଶ କରିବେ ଏପରି ଏକ ପ୍ରତିଜ୍ଞାକୁ ସେ କରିଅଛନ୍ତି, ଅର୍ଥ ଯେତେବେଳେ କି ପରମେଶ୍ୱରଙ୍କ ପୁତ୍ରମାନେ ପ୍ରକାଶିତ ହେବେ, ଏପରିକି ଜଗତର ପତ୍ନାବଧି ପୂର୍ବେ ଯେତେବେଳେ ପରମେଶ୍ୱର ପୁତ୍ରଗଣ ତାଙ୍କ ସହିତ ହର୍ଷନାଦର ଧ୍ୱନି କରିଥିଲେ ସେହି ସମୟଠାରୁ ସେ ଏହାକୁ ପ୍ରକାଶିତ କରିଥିଲେ। ଆଉ ଈଶ୍ୱରତ୍ୱ ଏବଂ ଅନ୍ୟାନ୍ୟ ଅନେକ ଗୁପ୍ତ ବିଷୟଗୁଡ଼ିକ ଏହି ଅନ୍ତିମ ଦିନରେ ଯେତେବେଳେ ପ୍ରକାଶିତ ହେବ ସେତେବେଳେ ସେ ସମସ୍ତ ନିଗୁଣ ବିଷୟଗୁଡ଼ିକୁ ପରମେଶ୍ୱର ତାଙ୍କ ପୁତ୍ରମାନ ମଧ୍ୟରେ ପ୍ରକାଶିତ କରିବେ। ଧର୍ମଶାସ୍ତ୍ରରେ ଏହି ବିଷୟଟି ସମ୍ବନ୍ଧରେ ଶିକ୍ଷାଦାନ କରୁଅଛି ତାହା ଆପଣମାନେ ଜାଣନ୍ତି, ଆଉ ବର୍ତ୍ତମାନ ଏହି ସ୍ଥାନରେ ତାହା ପ୍ରଦୀପ ସଫଳ ହେଉଅଛି। ଏହି କାରଣ ପରମେଶ୍ୱର ସେହି ସବୁ ବିଷୟଗୁଡ଼ିକୁ ଆମମାନଙ୍କ ପାଇଁ ବର୍ତ୍ତମାନ ବର୍ତ୍ତମାନ ପ୍ରକାଶ କରିଛନ୍ତି। ପରମେଶ୍ୱର ଆପଣା ସନ୍ତାନ ମାନଙ୍କୁ ବର୍ତ୍ତମାନ ପରିଚୟଟାରେ ମଧ୍ୟକୁ ପଢାଇ ଆଣୁଅଛନ୍ତି। ସେ ଆଧ୍ୟାତ୍ମିକ ପ୍ରକାଶନରେ ସେ ଆଧ୍ୟାତ୍ମିକ ପ୍ରକାଶନ ମାଧ୍ୟମରେ ମନୁଷ୍ୟ ଚିନ୍ତାଧାରାକୁ ଓ ବିବେଚନାରେ ମଧ୍ୟ ବହୁତ ଉର୍ଦ୍ଧକୁ ଗମନ କରୁଛନ୍ତି ଓ ତଦ୍ୱାରା ଗୁପ୍ତ ମନୋଥକୁ ପ୍ରକାଶ କରୁଛନ୍ତି। ଆମ୍ଭେମାନେ ବାଇବଲରେ ଏହା ପାଠ କରୁନା ହଉ କି ଯେ ଏଠାରେ ଜ୍ଞାନ ଆବଶ୍ୟକ ଅଛି ବୋଲି, ସୁତରାଂ ଏହା ସେମିନାରୀ ଶିକ୍ଷା ଲାଭ କରିଥିବା ଜ୍ଞାନ ନୁହେଁ, ମାତ୍ର ତାହା ପରମେଶ୍ୱରଙ୍କ ସାମରେ ଆପଣଙ୍କ ଆଣ୍ଠୁପାତି ଶିକ୍ଷା ଲାଭ କରିଥିବା ଆଧ୍ୟାତ୍ମିକ ଜ୍ଞାନ ଅଟେ ଏବଂ ତାହା ତାହା ଦାନ କରିବା ନିମନ୍ତେ ଈଶ୍ୱରଙ୍କୁ ପ୍ରସନ୍ନତା ହୋଇଥାଏ। ପରମେଶ୍ୱର ପୁତ୍ରଗଣ ପ୍ରକାଶିତ ହୋଇଥିଲେ। ଏଠାରେ ସର୍ପଟି ସେପରି ଅଟେ, ଆଉ ଏଠାରେ ସର୍ପଟି ଯେପରି ଥିଲା ତଦ୍ରୂପ ବିବେଚିତ ଅଟେ। ତାହାର ସମ୍ବନ୍ଧରେ ମୋର ବିବରଣୀଟିକୁ ମୁଁ ଏଠାରେ ଦେବାକୁ ଯାଉଅଛି। ଯେପରିକି ବିଚାର କରାଯାଇଥାଏ, ଜେଲିରୁ ଆମମାନେ ପରିବର୍ତ୍ତିତ ହୋଇ ବେଙ୍ଗର ରୂପ ଧାରଣ କରିଥିଲୁ ଏବଂ ଏପରି କ୍ରମ ବିକାଶ କରି ମାଙ୍କଡ଼ାକୃତିରେ ପଦାର୍ପଣ କରିଥିଲୁ, ତତ୍ପରେ ସିମ୍ପାଞ୍ଜିର ଆକୃତିରେ ପଦାର୍ପଣ କରିଥିଲୁ, ଆଉ ସିମ୍ପାଞ୍ଜିର ଆକୃତିରୁ ସିଧା ମନୁଷ୍ୟ ଆକୃତିରେ ପରିବର୍ତ୍ତିତ ହୋଇଥିଲୁ। ମୋତେ ଆମମାନେ ଚିନ୍ତା କରିଥାଉ ଯେ ତାହା କିପରି ସମ୍ଭବପର ହୋଇପାରିଥିଲା। ହଁ, ସନ୍ତୋଷଜନକ ରୂପେ ବିଜ୍ଞାନ ଆପଣା ମତଟିକୁ ଏପରି ଭାବରେ ବ୍ୟକ୍ତ କରିଥାଏ। ବର୍ତ୍ତମାନ ଅପେକ୍ଷା କରନ୍ତୁ, ଆମମାନେ ସ୍ତ୍ରୀକୁ ମାଙ୍କଡ଼ ସହିତ ସମ୍ଭୋଗ କରିବା କି, ଓ ଠିକ ସେହିପରି ଭାବରେ ସିମ୍ପାଞ୍ଜିକୁ ପୁରୁଷ ସହିତ ସମ୍ଭୋଗ କରାଇପାରିବା କି, ତାହା ତ କଦାପି କାର୍ଯ୍ୟକାରୀ ହୋଇପାରିବ ନାହିଁ। ଯେକୌଣସି ପଶୁ ସହିତ ସମ୍ଭୋଗ କରାନ୍ତୁ, ତଥାପି ତାହା କାର୍ଯ୍ୟକାରୀ ହେବ ନାହିଁ। ରକ୍ତ ମିଶ୍ରିତ ହେବ ନାହିଁ, ଆପଣ ଉକ୍ତ ରକ୍ତକୁ ନେଇ ପରୀକ୍ଷା କରନ୍ତୁ, ତାହା ସମ୍ପୂର୍ଣ୍ଣ ରୂପେ ଅଲଗା ପ୍ରକାର ରକ୍ତ ହେବ। ଏମାନଙ୍କ ମଧ୍ୟରେ ଏପରି ଏକ ରକ୍ତ ସୁସ୍ପଷ୍ଟୀକୃତ ହୋଇ ରହିଅଛି, ମାତ୍ର ସେମାନେ ସେହି ରକ୍ତ ବିଶିଷ୍ଟ ପଶୁର ସନ୍ଧାନ ପାଇପାରୁନାହାନ୍ତି। ଓହୋ, ହାଲେଲୁୟା, ମୁଁ ତ ବର୍ତ୍ତମାନ ଅତ୍ୟଧିକ ରୂପେ ଆଧ୍ୟାତ୍ମିକ ଉତ୍ତେଜନାଟିକୁ ଅନୁଭବ କରୁଅଛି। ବର୍ତ୍ତମାନ ଧ୍ୟାନ ପ୍ରଦାନ କରନ୍ତୁ, ପରମେଶ୍ୱର କାହିଁକି ସେମାନଙ୍କର ତାହା ଗୁପ୍ତ ରଖିଥିଲେ। ସର୍ପ ମଧ୍ୟରେ ଏପରି କୌଣସି ଅସ୍ଥି ବାକି ରହିନାହିଁ ଯାହାକି ମନୁଷ୍ୟର ଅସ୍ଥି ପରି ଦେଖାଯାଇପାରେ। ସେ ଉକ୍ତ ଗଠନଟିକୁ ଏପରି ଭାବରେ ବିଲୋପ କରିଦେଇଛନ୍ତି ଯେ ତାହାକୁ ଜଣେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ମନୁଷ୍ୟ ମଧ୍ୟ କଦାପି ଆବିଷ୍କାର କରିପାରିବ ନାହିଁ। ସେହି ବିଚକ୍ଷଣ ମନୁଷ୍ୟଟି ଯେ କେଉଁଠାରେ ଉତ୍ପନ୍ନ ହୋଇଥିଲା ତାହା ମୁଁ ଆପଣମାନଙ୍କୁ ଦେଖାଇବା ନିମନ୍ତେ ଯାଉଅଛି। ସେ ପ୍ରକୃତରେ କେଉଁ ସ୍ଥାନରୁ ଆସିଥିଲା, ଆଉ ସେ ତହିଁରୁ କଦାପି ଆସି ନଥିପାରେ, ଏହାକୁ ଲକ୍ଷ୍ୟ କରନ୍ତୁ। ଏହା କେବଳ ପ୍ରକାଶନରୁ ହିଁ ଆସିବାକୁ ଆବଶ୍ୟକ ହୋଇଥାଏ। ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର, ପୁଣି ଏହି ପଥର ଉପରେ ମୁଁ ଆପଣା ମନ୍ଦିର ତୋଳିବି, ଆଉ ନରକବଳ ତାହାକୁ ପରାଜୟ କରିବ ନାହିଁ। ଏହା ତ ଆତ୍ମିକ ପ୍ରକାଶନଟି ଅଟେ। ଦୈନଙ୍କ ଦ୍ୱାରା କ୍ଷେତ୍ରୋତ୍ପନ୍ନ ଫଳଗୁଡ଼ିକର ତୁଷ୍ର ପରିବର୍ତ୍ତେ ଏକ ବେଶ ଶାବକରେ ବଳିଦାନ ଯେ ଅପରିହାର୍ଯ୍ୟ ଅଟେ, ତାହାକୁ ହେବଲ କିପରି ଭାବେ ଜାଣିଥିଲେ, ଯେହେତୁ ଆତ୍ମିକ ରୂପେ ତାହା ତାଙ୍କ ନିକଟରେ ପ୍ରକାଶିତ ହୋଇଥିଲା। ଆପଣମାନେ ସେମିନାରୀ ଗୁଡ଼ିକରୁ ତାହାକୁ ପାଇପାରିବେ ନାହିଁ, ଆପଣମାନେ ସଂସ୍ଥାମାନ ମଧ୍ୟରୁ ତାହାକୁ ପାଇପାରିବେ ନାହିଁ, ମାତ୍ର ଆପଣମାନେ କେବଳ ସ୍ୱର୍ଗରୁ ହିଁ ତାହାକୁ ଲାଭ କରିପାରିବେ। ବର୍ତ୍ତମାନ ସର୍ପଟିକୁ ଲକ୍ଷ୍ୟ କରନ୍ତୁ, ଏହି ସର୍ପଟି ପ୍ରଥମରେ ଯେପରି ଥିଲା, ବର୍ତ୍ତମାନ ଆସନ୍ତୁ ଏହା ଉପରେ ଆମମାନେ ଗୋଟିଏ ନକ୍ସା ଅଙ୍କନ କରୁ। ସେ ଜଣେ ପ୍ରକାଣ୍ଡ ବ୍ୟକ୍ତିତ୍ୱ ସମ୍ପନ୍ନ ମନୁଷ୍ୟ ଥିଲା, ସେ ମନୁଷ୍ୟ ଓ ସିମ୍ପାଞ୍ଜିର ମଝାମଝି ଗୋଟିଏ ଜୀବ ଥିଲା, ଆଉ ସେହି ସର୍ପ ଶୟତାନ ଲୁସିଫର ଜାଣିଥିଲା ଯେ ତାହା ହିଁ କେବଳ ଏକମାତ୍ର ରକ୍ତ ଅଟେ ଯାହାକି ସେହି ମନୁଷ୍ୟ ଜାତିର ରକ୍ତ ସହିତ ମିଶିଯାଇପାରେ। ତାହା ହିଁ ସେହି ଏକମାତ୍ର ଜୀବଟି ଥିଲା ଯାହା ସହିତ ସେ କାର୍ଯ୍ୟଟିକୁ ସଞ୍ଚାଳିତ କରିପାରେ। ସେ ତ ସିମ୍ପାଞ୍ଜି ସହିତ ସମ୍ପର୍କ ସ୍ଥାପନ କରିପାରିନଥିଲା ଯେହେତୁ ରକ୍ତଟି ତଦ୍ୱାରା ମିଶିପାରିନଥାନ୍ତା। ସେ ଅନ୍ୟ କୌଣସି ଭିନ୍ନ ମାଧ୍ୟମ ଦ୍ୱାରା କଦାପି ଚାଳିତ ହୋଇପାରିନଥିଲା, ସେ ମେଣ୍ଢା ଦ୍ୱାରା ପରିଚାଳିତ ହୋଇପାରିନଥିଲା, ସେ ଗୋଟିଏ ଅଶ୍ୱ ଦ୍ୱାରା ମଧ୍ୟ ସଞ୍ଚାଳିତ ହୋଇପାରିନଥିଲା, ସେ ଅନ୍ୟ କୌଣସି ଜୀବ ଦ୍ୱାରା ସଞ୍ଚାଳିତ ହୋଇପାରିନଥାନ୍ତା, ତାକୁ ତ ସର୍ପ ଦ୍ୱାରା ହିଁ ସଞ୍ଚାଳିତ ହେବାକୁ ହୋଇଥିଲା। ବର୍ତ୍ତମାନ ଆସନ୍ତୁ ଆମେ ତାହାକୁ ବିବେଚନାରେ ଧାରଣ କରୁ, ଆଉ ସେ କିପରି ଦେଖାଯାଉଥିଲା ତାହାକୁ ଲକ୍ଷ୍ୟ କରୁ। ସେ ତ ଏକ ପ୍ରକାଣ୍ଡ ମନୁଷ୍ୟାକୃତିର ଓ ପୂର୍ବ ଇତିହାସ ପ୍ରସିଦ୍ଧ ଏକ ଦୈତ୍ୟାକୃତିର ଜୀବଟିଏ ଥିଲା। ଏହି କାରଣରୁ ସେମାନେ ସେହି ପ୍ରକାଣ୍ଡ ହାଡ଼ଗୁଡ଼ିକୁ ପାଇଥିଲେ, ଆଉ ମୁଁ ଆପଣମାନଙ୍କୁ ତାହା ବାଇବଲରୁ ଦେଖାଇଦେବି। ବର୍ତ୍ତମାନ ଅତି ନିକଟରୁ ଲକ୍ଷ୍ୟ କରନ୍ତୁ, ଏକ ବିରାଟ ଆକୃତି ବିଶିଷ୍ଟ ବ୍ୟକ୍ତିତ୍ୱଟିଏ, ସେ ଯେ 10 ଫୁଟ ଉଚ୍ଚତା ବିଶିଷ୍ଟ ଏକ ବ୍ୟକ୍ତି ଥିଲା। ଆସନ୍ତୁ ଆମେ ଏପରି ବିଚାର କରିବା ଯେ ତାହାର କାନ୍ଧଗୁଡ଼ିକ ଖୁବ୍ ଚୌଡ଼ାକୃତିରେ ଥିଲା, ଆଉ ସେ ଏକ ମନୁଷ୍ୟ ପରି ଦେଖାଯାଉଥିଲା। ଆଉ ନିମ୍ନକୁ ଖସି ଆସିବା ପରେ ତାହା ରକ୍ତ ଏକ ପଶୁର ଅନ୍ୟ ପଶୁ ସହିତ ମେଳ ଖାଉଥିଲା। ଆପଣ ମାନେ ପଶୁମାନଙ୍କୁ ସଂକ୍ରାନ୍ତ ପ୍ରାପ୍ତି କରିପାରିବେ, ଯେହେତୁ ସେମାନଙ୍କ ମଧ୍ୟରେ ଉନ୍ନତ ଧରଣର ରକ୍ତ ପ୍ରବାହିତ ହୋଇଥାଏ। ଉନ୍ନତ ସମ୍ପନ୍ନ ବିଶିଷ୍ଟ ଜୀବନର ବୈଶିଷ୍ଟ୍ୟଟି ଦେଖିବାକୁ ମିଳିଥାଏ। ଆଉ ମନୁଷ୍ୟ ରକ୍ତକଣିକାର ତାରତମ୍ୟକୁ ପହଞ୍ଚିବା ପର୍ଯ୍ୟନ୍ତ ଠିକ ସେହିପରି ଭାବରେ ଉତ୍ତର ଗଠନକୁ ବିକାଶିତ ହୋଇଥାଏ। ଏଠାରେ ସେହି ମଧ୍ୟବର୍ତ୍ତୀ ଓ ଅନ୍ତିମ ସଂଯୋଜକ ବିଷୟଟି ବିଚ୍ଛିନ୍ନ ହୋଇଯାଇଥିଲା। ଆଉ ଆପଣମାନେ ମଧ୍ୟରୁ କେତେଜଣ ପ୍ରକୃତରେ ଜାଣନ୍ତି ଯେ ବିଜ୍ଞାନ ସେ ହରିଯାଇଥିବା ସଂଯୋଜକଟିକୁ ଖୋଜିବା ପାଇଁ ଚେଷ୍ଟା କରୁଛି ବୋଲି? ଆପଣମାନେ ମଧ୍ୟ ସମସ୍ତେ ତାହା ଜାଣନ୍ତି କାହିଁକି, ଯେହେତୁ ଏହି ସ୍ଥାନରେ ବର୍ତ୍ତମାନ ସେ ସର୍ପଟି ଅଟେ। ସେଠାରେ ସେ ଏକ ବିରାଟ ଆକୃତି ସମ୍ପନ୍ନ ବ୍ୟକ୍ତିଟିଏ ଥିଲା। ଆଉ ଶୈତାନ ଏଠାରେ ଓହ୍ଲାଇ ଆସିଥାଏ। ବର୍ତ୍ତମାନ ସର୍ପ କହିଥିଲା ଯେ ମୁଁ ତ ପ୍ରକାଶନଟିକୁ ପ୍ରଦାନ କରିପାରେ ନାହିଁ। ଆଉ ଆପଣମାନେ ଯେତେବେଳେ ସ୍ତ୍ରୀର ଉନ୍ମାଦନାପୂର୍ଣ୍ଣ ପ୍ରଦର୍ଶନଟିକୁ ଦେଖିଥାନ୍ତି ଆଉ ସ୍ତ୍ରୀର ଅଶୋଭନୀୟ ଅଙ୍ଗଭଙ୍ଗୀକୁ ଦେଖିଥାନ୍ତି, ଆପଣ ଏହାକୁ ସ୍ମରଣ ରଖିଥାନ୍ତୁ ଯେ ଯଦି ସେହି ମହିଳା ଜଣକ ଆପଣଙ୍କର ବିବାହିତା ପତ୍ନୀ ହୋଇନଥାନ୍ତି ତଦ୍ୱାରା ଆପଣ ଯେ ସଚେତନ ଆତ୍ମା ଦ୍ୱାରା ଅଭିଷିକ୍ତ ଅଟନ୍ତି ଏପରି ଜାଣିଥାନ୍ତୁ। ଲକ୍ଷ୍ୟ କରନ୍ତୁ, ବର୍ତ୍ତମାନ ସଚେତନ ଓହ୍ଲାଇ ଆସିଥିଲା ଏବଂ ସର୍ପ ମଧ୍ୟ ପ୍ରବିଷ୍ଟ ହୋଇଥିଲା। ଆଉ ଏଦନ ଉଦ୍ୟାନରେ ସେ ହବାଙ୍କୁ ଉଲଙ୍ଗ ଅବସ୍ଥା ଦେଖିଥିଲା ଏବଂ ମଧ୍ୟସ୍ଥିତ ଫଳଟି ବିଷୟରେ କଥାବାର୍ତ୍ତା କରିଥିଲା। ଆଉ ମଧ୍ୟସ୍ଥିତ ଫଳର ଅର୍ଥ ଯେ କ'ଣ ଅଟେ ତାହା ତ ଆପଣମାନେ ସମସ୍ତେ ଜାଣନ୍ତି, ଅର୍ଥାତ୍ ଏହି ମିଳିତ ସମାବେଶ ମଧ୍ୟରେ ଆପଣମାନେ ସମସ୍ତେ ତାହାକୁ ବୁଝିପାରୁଥିବେ। ଆଉ ସେ କହିଥିଲା ଯେ ତାହା ସୁଖାଦ୍ୟ ଉତ୍ପାଦନ ଓ ନୟନର ଲୋଭଜନକ ଅଟେ। ଆଉ ସେ କ'ଣ କରିଥିଲା? ଆଉ ସେ ହବାଙ୍କ ସହିତ ପ୍ରେମାଳାପ କରିବାକୁ ଆରମ୍ଭ କରିଦେଇଥିଲା। ସେ ସମୀର ନାୟକ ତାଙ୍କ ସହିତ ସହବାସ କରିଥିଲା। ଆଉ ତାହା ଯେ ଉତ୍ତମ ଏହା ସେ ଅନୁଭବ କରିଥିଲେ, ତେଣୁ ସେ ଫେରିଯାଇ ଆପଣା ସ୍ୱାମୀଙ୍କୁ ତାହା ପ୍ରକାଶ କରି କହିଥିଲେ, କିନ୍ତୁ ସେ ତା ପୂର୍ବରୁ ଶୈତାନ ଦ୍ୱାରା ଗର୍ଭବତୀ ହୋଇସାରିଥିଲେ। ଆଉ ସେ ଆପଣାର ସର୍ବପ୍ରଥମ ପୁତ୍ରଟିକୁ ପ୍ରସବ କରିଥିଲେ ଓ ତାହାର ନାମ କହିନଥିଲା, ସେ ଶୈତାନର ପୁତ୍ର ଥିଲା। ବର୍ତ୍ତମାନ ଏହା ଯେ ଭ୍ରାନ୍ତିଜନକ ବିଷୟ ଅଟେ ଏପରି ଆପଣମାନେ କହିପାରନ୍ତି, ସୁତରାଂ ଏହା ଯେ ଭ୍ରାନ୍ତିଜନକ ଅଟେ ଅବା ନୁହେଁ ତାହାକୁ ଆମମାନେ ବର୍ତ୍ତମାନ କେବଳ ବିବେଚନା କରି ଦେଖିବା। ଆଉ ଆମେ ତୁମ୍ବର ବଂଶ ଓ ସର୍ପର ବଂଶ ମଧ୍ୟରେ ବୈଭାବ ଜନ୍ମାଇବା। କଣ ସର୍ପର ବଂଶ? ତାଙ୍କର ଅର୍ଥାତ୍ ହବାଙ୍କର ବଂଶଟିଏ ଥିଲା ଆଉ ତାହାର ଅର୍ଥାତ୍ ସର୍ପର ମଧ୍ୟ ଗୋଟିଏ ବଂଶ ଥିଲା। ଆଉ ସେ ତୁମ୍ଭର ମସ୍ତକ ଆଘାତ କରିବ ଏବଂ ତୁମ୍ଭେ ତାହାର ଗୋଇଠିକି ଆଘାତ କରିବ। ଏଠାରେ ଆଘାତର ଅର୍ଥଟି ପ୍ରାୟଶ୍ଚିତ ସାଧନ କରିବା ଅଟେ। ଏବଂ ଏହିଠାରେ ସର୍ପର ବଂଶ ଯାହାକି ଆପଣଙ୍କ ଅବଗତ ନିମନ୍ତେ ପ୍ରକାଶିତ ଅଟେ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଏହିଠାରେ ଦୁଇଟି ସ୍ୱଭାବ ବିଶିଷ୍ଟ ବ୍ୟକ୍ତିଗଣ ଦେଖିବାକୁ ମିଳୁଅଛନ୍ତି। ଆଉ ସେହି ସର୍ପଟି ଯେତେବେଳେ ସେ ସେଠାରେ ଠିଆ ହୋଇଥିଲା, ସେହି ପ୍ରକାଣ୍ଡ ଶକ୍ତିଶାଳୀ ଦୈତ୍ୟଟି ଏକ ବ୍ୟକ୍ତି ରୂପେ ସେଠାରେ ଠିଆ ହୋଇଥିଲା। ଆଉ ଆଦମଙ୍କ ସ୍ତ୍ରୀର ସହିତ ବ୍ୟଭିଚାରକ୍ରମ କରି ସେ ଅପରାଧୀ ହୋଇଥିଲା। ଆଜି ପାପଟି କେଉଁ ସ୍ଥାନରେ ପ୍ରଭାବଶାଳୀ ହେଉଅଛି? ଆଜି ସେଗୁଡ଼ିକ ଯେପରି ଅବସ୍ଥାରେ ରହିଅଛି ତାହାକୁ ସେପରି ଅବସ୍ଥାରେ କିଏ ରଖିଅଛି? ମୁଁ ଯେ କ'ଣ କହୁଅଛି ତାହାକୁ ଆପଣମାନେ ଅବଶ୍ୟ ବୁଝିପାରୁଥିବେ। ଆଉ ତାହା ସେହିପରି ଅବସ୍ଥାରେ ସେଠାରେ ରହିଥିଲା। ଆଉ ଯେତେବେଳେ ସେ ତାହା କରିଥିଲା, ସେଠାରେ ପରମେଶ୍ୱର ଆଦମ ଓ ହବାଙ୍କୁ ଆହ୍ୱାନ କରିଥିଲେ। ଆଉ ସେ କହିଥିଲେ ମୁଁ ଉଲଗ୍ନ ଥିଲି ବୋଲି କହିଥିଲେ। ଆଉ ପରମେଶ୍ୱର ପଚାରିଥିଲେ ଯେ ତୁମେ ଉଲଗ୍ନ ଅଛ, ଏହା କିଏ ତୁମକୁ ଜଣାଇଲା? ଆଉ ସେମାନେ ସୈନିକ ଶୈଳୀରେ ତାଙ୍କ ଉପସ୍ଥିତିକୁ ସାମ୍ନା କରିଥିଲେ। ସେ ଆଦମ କହିଥିଲେ ଯେ ଆପଣ ଯେଉଁ ସ୍ତ୍ରୀଙ୍କୁ ମୋର ସଙ୍ଗୀ ହେବାକୁ ଦେଇଥିଲେ ସେ ତାହା କରିଥିଲେ, ସେ ମୋତେ ତାହା କରିବା ନିମନ୍ତେ ପ୍ରବର୍ତ୍ତାଇଥିଲେ। ଆଉ ସେ କହିଥିଲେ ସର୍ପଟି ମୋତେ ଗୋଟିଏ ଆତଙ୍କ ଦେଇଥିଲା। ହଁ ପ୍ରଚାରକଗଣ, ଆପଣମାନେ ଯଥାସମ୍ଭବ ପରବର୍ତ୍ତୀ ବିଷୟଟିକୁ ଲକ୍ଷ୍ୟ କରନ୍ତୁ। ମାତ୍ର ସେ ଅର୍ଥାତ୍ ହବା କହିଥିଲେ ଯେ ସର୍ପ ମୋତେ ଭୁଲାଇଥିଲା। ଏହାର ଅର୍ଥଟି ଯେ କ'ଣ ତାହା ଆପଣମାନେ ଜାଣନ୍ତି କି? ଏହାର ଅର୍ଥଟି ଅପବିତ୍ର କରିବା ଅଟେ। ଆଉ ସେ ତଦ୍ରୁପ ହୋଇଥିଲେ, ଶୈତାନ ତାଙ୍କୁ କଦାପି ଏକ ଆତଫଳ ଦେଇନଥିଲା, କିନ୍ତୁ ସର୍ପ ମୋତେ ତ ଭୁଲାଇଥିଲା। ଆଉ ତତ୍ପରେ ଅଭିଶାପଟି ପ୍ରଦାନ କରାଯାଇଥିଲା। ଆଉ ପରମେଶ୍ୱର କହିଥିଲେ ଯେହେତୁ ତୁମେ ଆପଣାର ସ୍ୱାମୀଙ୍କ କଥା ପରିବର୍ତ୍ତେ ସର୍ପର କଥାକୁ ଶୁଣିଲ, ସେହି ହେତୁ ଜଗତରୁ ତୁମେ ଜୀବନକୁ ଉଚ୍ଛିନ୍ନ କରିନେଲ, ସୁତରାଂ ତୁମେ ଆପଣା ପୀଡ଼ାକୁ ଅତିଶୟ ବଢ଼ାଇବ। ଆଉ ସ୍ୱୟଂ ପାଇଁ ତୁମର ବାସନା ରହିବ ଆଉ ଏପରି ଅନେକ କିଛି ଆଉ ଯେହେତୁ ତୁମେ ଆମର ବାକ୍ୟ ପରିବର୍ତ୍ତେ ଆପଣା ଭାର୍ଯ୍ୟ ବାକ୍ୟ ଶୁଣିଲ ମୁଁ ଏକ ସର୍ବଶ୍ରେଷ୍ଠ ସମ୍ବଳ ରୂପେ ଧୂଳିରେ ତୁମକୁ ସୃଷ୍ଟି କରିଥିଲି ତୁମେ ପୁନଶ୍ଚ ସେହି ଧୂଳିରେ ଲୀନ ହେବ ପୁଣି ସର୍ପ କହିଥିଲେ ଯେହେତୁ ତୁମେ ଏହି କାମ କରିଅଛ ତୁମର ତୁମ ଗୋଡ ଦୁଇଟି ବିଲୁପ୍ତ ହେବ ଓ ତୁମର ଜୀବନ ଯାଏ ତୁମେ ଆପଣା ପେଟ ବଳରେ ଗମନାଗମନ କରିବ ଆଉ ତୁମେ ତୁଚ୍ଛୀକୃତ ହେବ ପୁଣି ଧୂଳି ତୁମର ଭକ୍ଷ୍ୟ ହେବ ହଜିଯାଇଥିବା ସଂଯୋଜକଟି ଏହି ସ୍ଥାନରେ ଦ୍ରଷ୍ଟବ୍ୟ ଅଟେ ଆପଣମାନଙ୍କ ବୁଝିବା ବିଷୟଟି ଏହି ସ୍ଥାନରେ ପରିଲକ୍ଷିତ ଅଟେ ତତ୍ପରେ ଏହି ସ୍ଥାନରେ କୈନ ଆବିର୍ଭାବ ହୋଇଥିଲେ ତାଙ୍କର ଆଚରଣଟିକୁ ଆସନ୍ତୁ ଆମମାନେ ଲକ୍ଷ୍ୟ କରିବା ଏଠାରେ କୈନଙ୍କୁ ଦେଖିବାକୁ ମିଳିଥିଲା ସେ କିପରି ସ୍ୱବିଶିଷ୍ଟ ବ୍ୟକ୍ତିଟିଏ ଥିଲେ ସେ ଜଣେ ବିଚକ୍ଷଣ ବ୍ୟବସାୟୀ ବ୍ୟକ୍ତି ଥିଲେ କୃଷକର କର୍ମ କରୁଥିଲେ ଦକ୍ଷ ବିଚକ୍ଷଣ ବୁଦ୍ଧିମାନ ଓ ଧାର୍ମିକ ଅତି ଧାର୍ମିକ ମାନ ବ୍ୟକ୍ତି ଥିଲେ ତାଙ୍କର ଗୁଣଗୁଡ଼ିକୁ ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ କେବଳ ଅଳ୍ପ ସମୟ ନିମନ୍ତେ ମୋ ସହିତ ଚାଳିତ ହୋଇ ଧ୍ୟାନ ପ୍ରଦାନ କରନ୍ତୁ ସେ ଏଠାକୁ ବାହାରି ହୋଇ ଚାଲି ଆସିଥାନ୍ତି ସେ ଯେ ଦକ୍ଷତା ସମ୍ପନ୍ନ ଅଟନ୍ତି ତାହା ସେ ଜାଣନ୍ତି ସେ ଆରାଧନାଳୟକୁ ଯିବା ପାଇଁ ଇଚ୍ଛା କରିଥାନ୍ତି ସେ ଆରାଧନାଳୟକୁ ଯିବା ପାଇଁ ଇଚ୍ଛା କରିଥାନ୍ତି ସେ ଆପଣା ନିମନ୍ତେ ଗୀର୍ଜାଳୟ ନିର୍ମାଣ କରିଥାନ୍ତି ବଳିଦାନ ଉତ୍ସବ କରିଥାନ୍ତି ବେଦୀ ନିର୍ମାଣ କରିଥାନ୍ତି ବେଦୀଟି ନିର୍ମାଣ କରିଥାନ୍ତି ଏବଂ ତାହା ଉପରେ ଫୁଲଗୁଡ଼ିକୁ ଅର୍ପଣ କରିଥାନ୍ତି କ୍ଷେତ୍ରୋତ୍ପନ୍ନ ଫଳଗୁଡ଼ିକୁ ଅର୍ପଣ କରିଥାନ୍ତି ପରମେଶ୍ୱର ନିମନ୍ତେ ତାହା ଅର୍ପଣ କରିଥାନ୍ତି ଆଉ କହିଥାନ୍ତି ଯେ ପ୍ରଭୁ ଆପଣ ଏହି ସ୍ଥାନରେ ଅଛନ୍ତି ତାହା ମୁଁ ବିଶ୍ୱାସ କରେ ଆମମାନେ ଯେ ଆତଫଳ ଖାଇଥିଲୁ ତାହା ମୁଁ ଜାଣେ ଆଉ ସେହି କାରଣରୁ ଏହିପରି ଘଟଣାଟିଏ ଘଟିଥିଲା ତାଙ୍କର କେତେକ ସନ୍ତାନମାନେ ଆଜି ମଧ୍ୟ ସେହିପରି ସମାନ ଚିନ୍ତାଧାରାକୁ ପୋଷଣ କରି ରହିଅଛନ୍ତି ତାହା ଯେ କେଉଁଠାରୁ ନିର୍ଗତ ହୋଇଅଛି ଏହା ହିଁ ତାହା ପ୍ରକାଶ କରିଥାଏ ସେ ଆପଣା ବଗିଚାରୁ ଆତଫଳଗୁଡ଼ିକୁ ଆଣି ତାହାକୁ ବେଦୀ ଉପରେ ସଜାଇ ଦେଇଥିଲେ ଓ କହିଥିଲେ ଯେ ଏହା ହିଁ ପ୍ରାୟଶିତ କାର୍ଯ୍ୟଟିକୁ ସାଧନ କରିବାର ଉପଯୁକ୍ତ ପନ୍ଥାଟିଏ ଅଟେ ଆଉ ପରମେଶ୍ୱର କହିଥିଲେ ଯେ ତାହା ତ ଆତଫଳଟିଏ ନଥିଲା ମାତ୍ର ଆଧ୍ୟାତ୍ମିକ ପ୍ରକାଶନ ମାଧ୍ୟମରେ ତାହା ଯେ ରକ୍ତ ଥିଲା ଏହାକୁ ହେବଲ ଜାଣିଥିଲେ ତେଣୁକରି ସେ ଗୋଟିଏ ମେଷ ଶାବକକୁ ଆଣିଥିଲେ ତାହାର ତଣ୍ଟିଟିକୁ କାଟି ପକାଇଥିଲେ ଆଉ ତାହା ମରିଯାଇଥିଲା ଆଉ ଈଶ୍ୱର କହିଥିଲେ ଯେ ତାହା ହିଁ ନ୍ୟାୟଚିତ ବିଷୟଟି ଅଟେ ତାହା ହିଁ ଯାହାକି ଏହା ହିଁ ସେପରି ଅବସ୍ଥାକୁ ନେଇ ଆସିଥିଲା ଏହା ତ ରକ୍ତ ହିଁ ଥିଲା ମୁଁ ଯେ କେଉଁ ରକ୍ତଟି ସମ୍ବନ୍ଧରେ କହୁଅଛି ତାହା ଆପଣମାନଙ୍କୁ ଜଣା ଏହା ହିଁ ଯଥୋଚିତ ବିଷୟଟି ଅଟେ ଏହା ରକ୍ତ ହିଁ ଥିଲା ଆଉ ତାହା ହିଁ ସବୁକିଛି ଅଘଟଣର ମୂଳ ବିଷୟଟି ଥିଲା ବର୍ତ୍ତମାନ ଧ୍ୟାନ ପ୍ରଦାନ କରନ୍ତୁ ଆଉ କୈନ ଯେତେବେଳେ ଦେଖିଥିଲେ ଯେ ତାଙ୍କ ଧାର୍ମିକ ଭାଇ ବଳିଦାନଟି ପରମେଶ୍ୱର ନିକଟରେ ଗ୍ରହଣଯୋଗ ହୋଇଅଛି ଆଉ ଆଶ୍ଚର୍ଯ୍ୟ ତଥା ପରାକ୍ରମ କାର୍ଯ୍ୟଗୁଡ଼ିକ ତଦ୍ୱାରା ସାଜିତ ହୋଇଅଛି ସେଥିରେ ସେ ତାଙ୍କ ପ୍ରତି କ୍ରୁଦ୍ଧ ହୋଇଥିଲେ ତେଣୁ ସେ କହିଥିଲେ ଯେ ଏହି ବ୍ୟକ୍ତିଟିକୁ ଏହି ସ୍ଥାନରେ ବର୍ତ୍ତମାନ ଶେଷ କରି ଦିଆଯାଉ ତାଙ୍କର ଭାଇମାନଙ୍କୁ ଲକ୍ଷ୍ୟ କରନ୍ତୁ ତାଙ୍କର ସନ୍ତାନଗଣଙ୍କୁ ଲକ୍ଷ୍ୟ କରନ୍ତୁ ସେମାନଙ୍କର ଆଜିକାଲିର ଆଚରଣକୁ ମଧ୍ୟ ଲକ୍ଷ୍ୟ କରନ୍ତୁ ମୁଁ ତାହାଠାରୁ ତ ଅଧିକ ଚତୁର ଅଟେ ଆଉ ସେହି କାରଣରୁ ସେ କ୍ରୁଦ୍ଧ ହୋଇଥିଲେ କ୍ରୋଧଟି ପ୍ରକୃତରେ କେଉଁ ସ୍ଥାନରେ ଉତ୍ପନ୍ନ ହୋଇଥିଲା ତାହା ଯେ କ୍ରୋଧ ହୋଇଥିଲା ଏ ଆପଣମାନେ କହିପାରିବେ କି ହଁ ଯେହେତୁ ସେ ଆପଣ ଭାଇଙ୍କୁ ବଧ କରିଥିଲେ ସେ ଜଣେ ନରଘାତକ ଥିଲେ ଆପଣମାନେ ପରମେଶ୍ୱରଙ୍କୁ ନରଘାତକ ବୋଲି କହିପାରନ୍ତି କି ଆଉ ଆଦମ ଈଶ୍ୱରଙ୍କ ପୁତ୍ର ଥିଲେ ଆଦମ ଯେ ପରମେଶ୍ୱରଙ୍କ ପୁତ୍ର ଥିଲେ ଏହା ବାଇବଲରେ ବର୍ଣ୍ଣନା କରାଯାଇଅଛି ଆରମ୍ଭ ସମୟରୁ ସେହି ପ୍ରଥମ ନିର୍ମଳ ଫଳଟି ଥିଲେ ଆଦମ ପରମେଶ୍ୱରଙ୍କ ପୁତ୍ର ଥିଲେ ସୁତରାଂ ଈର୍ଷା କ୍ରୋଧ ତଥା ଅନ୍ୟାନ୍ୟ ସବୁକିଛି ଅଶୁଦ୍ଧ ବିଷୟଗୁଡ଼ିକ ସେହି ବିଶୁଦ୍ଧ ଶୋଧରୁ କଦାପି ନିର୍ଗତ ହୋଇପାରିନଥିଲା ତାହାକୁ ତ ଅନ୍ୟ ଏକ ସ୍ଥାନରୁ ଅନ୍ୟ ଏକ ବିପଦ ସ୍ରୋତରୁ ନିର୍ଗତ ହେବାକୁ ହିଁ ଥିଲା ଆଉ ତାହା କେବଳ ଶୈତାନଠାରୁ ନିର୍ଗତ ହୋଇପାରିଥିଲା ଯେ ପ୍ରାରମ୍ଭିକ ସମୟରୁ ଜଣେ ନରଘାତକ ଥିଲା କାରଣ ବାଇବଲରେ ବର୍ଣ୍ଣନା କରାଯାଇଛି ଯେ ସେ ଆରମ୍ଭରୁ ମିଥ୍ୟାବାଦୀ ଓ ନରଘାତକ ଥିଲା ବୋଲି ତାହା ହିଁ ଏହି ସ୍ଥାନରେ ଏହାକୁ ପ୍ରକାଶ କରିଅଛି ଆଉ ସେ ଆପଣ ଭାଇଙ୍କୁ ହତ୍ୟା କରିଥିଲା ଆଉ ତାହା ହିଁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁର ଏକ ପ୍ରକୃତ ନିଦର୍ଶନଟିଏ ଥିଲା ଆଉ ତତ୍ପରେ ସେହି ସମାନ ପ୍ରଭାବରୁ ସେ ତ ଅବଶ୍ୟ ହେବଲଙ୍କ ସ୍ଥାନରେ ସେତୁଙ୍କୁ ଉତ୍ଥାପନ କରିଥିଲେ ଏହା ତ ଖ୍ରୀଷ୍ଟଙ୍କ ମୃତ୍ୟୁ କବଳସ୍ଥ ହେବା ଓ ପୁନର୍ଥନ ଏକ ନିଦର୍ଶନ ସ୍ୱରୂପ ଅଟେ ଲକ୍ଷ୍ୟ କରନ୍ତୁ ଏଠାରେ ଦୈତ୍ୟମାନଙ୍କର ଆଗମନ ହୋଇଥାଏ ତତ୍ପରେ କୈନ ନୋଦ ନାମକ ସ୍ଥାନକୁ ଚାଲିଯାଇଥିଲେ ଯଦି ତାଙ୍କ ପିତା ଜଣେ ଦୈତ୍ୟାକୃତିର ଏକ ବିରାଟ ବ୍ୟକ୍ତିତ୍ୱ ସମ୍ପନ୍ନ ଲୋକ ଥିଲେ ତେବେ କୈନ କେଉଁ ଆକୃତିର ବ୍ୟକ୍ତିଟିଏ ହୋଇଥିବେ ନିଶ୍ଚୟ ତାଙ୍କ ପିତାଙ୍କ ପରି ସେ ନୂତନ ଲୋକ ଦେଶକୁ ଯାଇ ଆପଣା ଭଉଣୀମାନଙ୍କ ମଧ୍ୟରୁ ଜଣଙ୍କୁ ନିଜ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ। ସେହି ଏକମାତ୍ର ପନ୍ଥା ଯାହାକି ତାଙ୍କୁ ଗ୍ରହଣ କରିବାକୁ ପଡ଼ିଥିଲା, ଯେହେତୁ ହବାଙ୍କ ବ୍ୟତୀତ ଆଉ କୌଣସି ସ୍ତ୍ରୀ ସେତେବେଳେ ନଥିଲେ ଯାହାଙ୍କ ମାଧ୍ୟମରେ ଅନ୍ୟ ଜଣେ କନ୍ୟା ଜନ୍ମଲାଭ କରିପାରିଥିଲେ। ତାଙ୍କର ଯେ 70 ଜଣ ପୁତ୍ର କନ୍ୟା ଥିଲେ ଏହା ସେମାନେ ଦାବି କରିଥାନ୍ତି। ଯଦି କୌଣସି କନ୍ୟା ସେତେବେଳେ ନଥିଲେ ଯେତେବେଳେ ସେମାନେ ଜନ୍ମଲାଭ କରିଥାନ୍ତି ସେତେବେଳେ ପୁତ୍ରମାନଙ୍କ ବ୍ୟତୀତ ବାଇବଲ କନ୍ୟାମାନଙ୍କ ସଂଖ୍ୟାକୁ ଲିପିବଦ୍ଧ କରିନଥାଏ। ଯଦି ହବାଙ୍କ ବ୍ୟତୀତ ଆଉ କେହି ସ୍ତ୍ରୀ ଲୋକ ନଥିଲେ ତେବେ ଯେତେବେଳେ ସେ ମୃତ୍ୟୁବରଣ କରିଥିଲେ ତାହା ପରଠାରୁ ମାନବ ସମାଜ ଜୀବିତ ହେବା ଅସମ୍ଭବ ହୋଇଯାଇଥାନ୍ତା। ସୁତରାଂ ତାଙ୍କର କନ୍ୟା ସନ୍ତାନ ଗୁଡ଼ିକ ଉତ୍ପନ୍ନ ହେବା ବାଞ୍ଛନୀୟ ଥିଲେ। ସୁତରାଂ କୈରଙ୍କୁ ଆପଣା ଭଉଣୀଙ୍କୁ ବିବାହ କରିବାକୁ ହିଁ ପଡ଼ିଥିଲା। ସେ ନଦ ନାମକ ଦେଶକୁ ଚାଲିଯାଇଥିଲେ ଆଉ ସେଠାରେ ଆପଣା ନିମନ୍ତେ ଏକ ଭାର୍ଯ୍ୟା ଗ୍ରହଣ କରିଥିଲେ ଆଉ ସେଠାରେ ସେଥିରେ ତାଙ୍କୁ ବିବାହ କରିଥିଲେ। ସେହି ସ୍ଥାନରେ ସେମାନେ ସେହି ବିରାଟ ଦୈତାକୃତ ଲୋକମାନଙ୍କୁ ଲାଭ କରିଥିଲେ, ଯେଉଁମାନେ କି ଈଶ୍ୱରଙ୍କର ପତିତ ପୁତ୍ର ଥିଲେ, ଯେଉଁମାନେ କି କୈରଙ୍କ ମାଧ୍ୟମରେ ସେମାନଙ୍କ ପିତା ଶୈତାନ ଉଗ୍ରସରୁ ଜାତ ହୋଇଥିଲେ। ନିଖୋଜ ହୋଇଯାଇଥିବା ସଂଯୋଜନାଟି ଏହି ସ୍ଥାନରେ ରହିଅଛି। ବର୍ତ୍ତମାନ ସର୍ପର ବଂଶଟିକୁ ଲକ୍ଷ୍ୟ କରନ୍ତୁ, ବର୍ତ୍ତମାନ ଧ୍ୟାନ ଦିଅନ୍ତୁ। ସର୍ପର ବଂଶଟି ଯେ ଧାର୍ମିକ ମାନ ଅଟେ ଏହାକୁ ମନେ ରଖିଥାନ୍ତୁ, ଲକ୍ଷ୍ୟ କରନ୍ତୁ। ବର୍ତ୍ତମାନ ଅଳ୍ପ ସମୟ ପରେ ତାହା ପ୍ରକାଶ ହେବାକୁ ଯାଉଅଛି। ଏଠାରେ ସର୍ପର ବଂଶ ସୁସ୍ପଷ୍ଟ ରୂପେ ପ୍ରତୀୟମାନ ହୋଇଥାଏ। ସେମାନଙ୍କ ସହିତ କଣ ସଂଘଟିତ ହୋଇଥିଲା ଆଜିର ମଧ୍ୟାହ୍ନ ସମୟରେ ମୁଁ ଯାହା ଲେଖିକରି ରଖିଅଛି ତାହାକୁ ବର୍ତ୍ତମାନ ପାଠ କରିବା ନିମନ୍ତେ ମୋତେ ସୁଯୋଗ ପ୍ରଦାନ କରନ୍ତୁ। ହେବଲଙ୍କ ବଂଶଧରରୁ କଣ ନିର୍ଗତ ହୋଇଥିଲା ଏହାକୁ କେବଳ ଶ୍ରବଣ କରନ୍ତୁ। ଯଥୋଚିତ ବିଷୟଟି ଅଟେ, ହେବଲ ଆବିର୍ଭାବ ହୋଇଥିଲେ, ତତ୍ପରେ ହେବଲଙ୍କ ପରେ ଶେଥ ଆସିଥିଲେ, ଶେଥଙ୍କ ପରେ ନୋହ ଆସିଥିଲେ, ନୋହଙ୍କ ପରେ ସେମ ଆସିଥିଲେ, ସେମଙ୍କ ପରେ ଅବ୍ରାହମ ଆସିଥିଲେ, ଅବ୍ରାହମଙ୍କ ପରେ ଜିସହାକ ଆସିଥିଲେ, ଜିସହାକଙ୍କ ପରେ ଜାକୁବ ଆସିଥିଲେ, ଜାକୁବଙ୍କ ପରେ ଜିହୁଦା ଆସିଥିଲେ, ଜିହୁଦାଙ୍କ ପରେ ଦାଉଦ ଆସିଥିଲେ, ଦାଉଦଙ୍କ ପରେ ଖ୍ରୀଷ୍ଟ ଆସିଥିଲେ। ସମ୍ପୂର୍ଣ୍ଣ ତାର ଏକ ଧାରାବାହିକ ରୂପରେଖା ଅଟେ। ହେବଲଙ୍କ ସହିତ ପରମେଶ୍ୱର ଆତ୍ମାଟି କିପରି ଭାବରେ ଯେ ବାସ କରୁଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ। ସେତଙ୍କ ସମାନ ଆତ୍ମାଟି ସେହି ସମାନ ଆତ୍ମାଟି ସେତଙ୍କ ମଧ୍ୟରେ କିପରି ଯେ ବାସ କରୁଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ। ଏହି ସମାନ ଆତ୍ମାଟି ଜିହୁଦାଙ୍କ ମଧ୍ୟରେ କିପରି ବାସ କରୁଥିଲେ ଏହାକୁ ଲକ୍ଷ୍ୟ କରନ୍ତୁ। ଆ ଦାଉଦଙ୍କ ମଧ୍ୟରେ ମଧ୍ୟ କିପରି ଭାବରେ ବାସ କରୁଥିଲେ ଏହାକୁ ଲକ୍ଷ୍ୟ କରନ୍ତୁ। ସେହି ସମାନ ଆତ୍ମାଟି ବିଗତ ଯୁଗ ଗୁଡ଼ିକରୁ ନେଇ ଅଦ୍ୟାବଧି ପରମେଶ୍ୱରଙ୍କ ଧାର୍ମିକ ସନ୍ତାନଗଣଙ୍କୁ କିପରି ଭାବରେ ଯେ ଆହ୍ୱାନ କରୁଛନ୍ତି ତାହାକୁ ଧ୍ୟାନ ପ୍ରଦାନ କରନ୍ତୁ। ସେମାନେ ଯାହା କିଛି କର୍ମ କରିଥିଲେ ନା କାହିଁକି ସେଥିରେ ଚିନ୍ତା କରିବାର କିଛି ନାହିଁ, ତଥାପି ସେମାନେ ପୂର୍ବରୁ ନିରୂପିତ ହୋଇଥିବା ସନ୍ତାନଗଣ ଥିଲେ। ଜାକୁବ ଉପରେ ଦୃଷ୍ଟିପାତ କରନ୍ତୁ, ଜଣେ ପ୍ରତାରକ ଥିଲେ, ସେ ଜଣେ ବିଦ୍ରୋହୀ ମନା ବୋଲି ମୁଁ ଏପରି କହୁନାହିଁ, ମାତ୍ର ଜାକୁବ ଜଣେ ଲାଜକୁଳା ପ୍ରକୃତିର ଏକ ଛୋଟ ବାଳକଟିଏ ଯେତେବେଳେ ଥିଲେ ସେଥିରେ ସେ ଆପଣା ମାଙ୍କ ଅଞ୍ଚଳ ଭିତରେ ସର୍ବଦା ଲୁଚି ରହୁଥିଲେ। ଜଣେ ଛୋଟ ଲାଜକୁଳା ଶିଶୁ ଆପଣା ମାଙ୍କ ଚାରିଆଡ଼େ ସର୍ବଦା ଘୁରାଫେରା କରୁଥିଲେ, ସେ ଆପଣା ଉପରେ ଆବରଣ ଘୋଡ଼ାଇ ହୋଇ ରହୁଥିଲେ, ମାତ୍ର ଆଶୀର୍ବାଦକୁ ଲାଭ କରିବା ନିମନ୍ତେ ସେ ଆପଣା ପିତାଙ୍କୁ ପ୍ରତାରଣା କରିଥିଲେ। କାରଣ ଜଗତ ପତ୍ରାବଳୀ ସମୟରୁ ତାଙ୍କୁ ଏହା ଦତ୍ତ ହୋଇଥିଲା, ଏହା ନିଶ୍ଚିତ ରୂପେ ତାଙ୍କୁ ଦତ୍ତ ହୋଇଥିଲା। ତତ୍ପରେ ଆପଣା ଶ୍ୱଶୁରଙ୍କ ସହିତ ଚୁକ୍ତି କଲା ଅର୍ଥରେ ମିଥ୍ୟା କଥା କହିଥିଲେ, ଦାଗଯୁକ୍ତ ଥିବା ଡାଳ ଗୁଡ଼ିକୁ ଅର୍ମନ ବୃକ୍ଷର ଶାଖା ସଂଗ୍ରହ କରିଥିଲେ ଏବଂ ସେଗୁଡ଼ିକୁ ଜଳ ମଧ୍ୟରେ ଏଥିପାଇଁ ପକାଇ ରଖିଥିଲେ ଯେପରିକି ଫଳବତୀ ହେଲା ସମୟରେ ମେଷଗୁଡ଼ାକ ସେହି ଜଳକୁ ପାନ କରନ୍ତି ତଥା ମେଷଶାବକ ଗୁଡ଼ାକ ରେଖାଙ୍କିତ ଓ ଚିତ୍ର ବିଚିତ୍ର ହୋଇପାରନ୍ତି ତଥା ଏପରି ଭାବରେ ପ୍ରତ୍ୟାରୋପଣ କାର୍ଯ୍ୟଗୁଡ଼ିକୁ କରିବା ଦ୍ୱାରା ସେ ସେହି ମେଷଗୁଡ଼ିକୁ ପାଇପାରନ୍ତି। ଆଉ ସେଥିରେ ମଧ୍ୟ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କରିଥିଲେ, ଏହା ହିଁ ସତ୍ୟ କଥାଟି ଅଟେ। ସୁତରାଂ ଜାକୁବଙ୍କ ବିରୁଦ୍ଧରେ ଯଦି କୌଣସି ବ୍ୟକ୍ତି କିଛି ଅଶୋଭନୀୟ ବାକ୍ୟ କହିଥାନ୍ତି ତେବେ ସେ ଅବଶ୍ୟ ଶାପଗ୍ରସ୍ତ ହେଉନ୍ତୁ। ସେହି ଭଣ୍ଡ ଭାବରେ ଜଣକ ଯେ କଣ କହିଥିଲେ ତାହା ଆପଣମାନେ ଜାଣନ୍ତି କି? ବାଲାମ ସେତ ନାଇଶ୍ଚିତ ରୂପେ ଭାବାଣୀ କରିଥିଲେ। ସେ କହିଥିଲେ ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି ସେମାନେ ପ୍ରତ୍ୟେକ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମକୁ ଶାପ ଦିଅନ୍ତି ସେମାନେ ପ୍ରତ୍ୟେକ ଶାପଗ୍ରସ୍ତ ହେଉନ୍ତୁ। ଜାକୁବ ଆମେ ତୁମକୁ ସଂଗ୍ରହ କରିଅଛୁ, ତାକୁ ଏକ ଅପରିଚିତରେ ଆମେ ସ୍ଥାପନ କରିଅଛୁ। ଉତ୍କର୍ଷ ପକ୍ଷୀ ଯେମନ୍ ଆପଣ ବସାକୁ ଉତ୍ତେଜିତ କରିଥାଏ ତେମ ଆମେ ତାହାକୁ ଉତ୍ତେଜିତ କରିଥିଲୁ ଓ ତାହାକୁ ବାହାର କରି ଆଣିଥିଲୁ। ହାଲେଲୁୟା! ପରାକ୍ରମ ଦ୍ୱାରା ନୁହେଁ କି ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ପୂର୍ଣ୍ଣତା ପ୍ରାପ୍ତିଟିକୁ ଅବତରିତ ହେବା ପରେ ଲକ୍ଷ୍ୟ କରନ୍ତୁ, ଏହି ସମାନ ଆତ୍ମାଟି ଖ୍ରୀଷ୍ଟଙ୍କ ମଧ୍ୟକୁ ଅବତରିତ ହୋଇ ଆସିଥିଲେ ତଥା ପୂର୍ଣ୍ଣତା ଲାଭର ଉଦ୍ଦେଶ୍ୟରେ କାର୍ଯ୍ୟ କରିଥିଲେ। ସେହି ପ୍ରତ୍ୟେକ ଗୋଷ୍ଠୀପତିମାନଙ୍କ ମଧ୍ୟରେ ପ୍ରତ୍ୟେକ ଯୁଗଟିରେ ମଧ୍ୟରେ ସେ ତଦ୍ରୂପ ସମାନ ରୂପେ ଅବତରିତ ହୋଇଥିଲେ। ସେମାନେ ଯେ କିପରି କଣ ଗୁଡ଼ିକ କରିଥିଲେ ସେଥିରେ କିଛି ଯାଏ ଆସେ ନାହିଁ। ପୁନଃ ସେମାନେ ଯେ କଣ କରିଥିଲେ ଅବା କଣ କରିଥିଲେ ସେଥିରେ ମଧ୍ୟ କିଛି ଯାଏ ଆସେ ନାହିଁ, ଯେହେତୁ ସେମାନେ ତଥାପି ସମ୍ପୂର୍ଣ୍ଣ ରୂପେ ଧାର୍ମିକତା ବଂଶଧର ରୂପେ ବିବେଚିତ ହୋଇଥିଲେ। ଏହି ସ୍ଥାନରେ ଧାର୍ମିକ ଅବ୍ରାହ୍ମଣ ଯେତେବେଳେ ଆସିଥିଲେ ସର୍ବୋପରି ଆରେ ବା ମୁଁ ତ ଅତ୍ୟନ୍ତ ପ୍ରଶ୍ନତା ଅନୁଭବ କରୁଅଛି। ଧାର୍ମିକ ଅବ୍ରାହ୍ମ ଯେତେବେଳେ ମଲ୍କିସେଦକଙ୍କ ସହିତ ସାକ୍ଷାତ କରିଥିଲେ, ଯିଏକି ସ୍ୱୟଂ ପରମେଶ୍ୱର ଥିଲେ, ମଲ୍କିସେଦକ ସେ ପ୍ରକୃତରେ କିଏ ଥିଲେ? ସେ ତ ସାଲମର ରାଜା ଥିଲେ, ଯିଏକି ଜେରୁସାଲମର ରାଜା ଅଟନ୍ତି, ଶାନ୍ତିର ରାଜା ଅଟନ୍ତି। ତାଙ୍କର ପିତା କି ମାତା କେହି ନଥିଲେ, ତାଙ୍କ ଆୟୁର ଆରମ୍ଭ ଓ ଜୀବନ ଅନ୍ତ କିଛି ନଥିଲା। ସେ ଯେପରି ଥିଲେ ନା କାହିଁକି, ସେ ତ ଅଛନ୍ତି ଆଉ ସେ ସର୍ବଦା ଜୀବିତ ଅଟନ୍ତି। ସେ ତ କଦାପି ଜନ୍ମଗ୍ରହଣ କରିନଥିଲେ, ତେଣୁ କରି ସେ କଦାପି ମୃତ୍ୟୁବରଣ ମଧ୍ୟ କରିବେ ନାହିଁ। ତାଙ୍କ ପିତା କି ମାତା କେହି ନଥିଲେ, ତାଙ୍କ ଆୟୁର ଆରମ୍ଭ ଓ ଜୀବନ ଅନ୍ତ କିଛି ଜଣା ନଥିଲା। ସେ ଯେ କିଏ ଥିଲେ ଏହା ମୋତେ କହନ୍ତୁ। ସେ ତ ଅସୀମ ପରମେଶ୍ୱର ଅଟନ୍ତି, ଯାହାକୁ ଆମେ ପ୍ରାୟ କହିଥାଉ। ଆପଣମାନେ ତାଙ୍କୁ କଣ ବୋଲି କହିଥାନ୍ତି ତାକୁ ମୁଁ ପାର୍ଶ୍ୱରେ ଯାଇଅଛି। ବର୍ତ୍ତମାନ ଯାହାକୁ ଆମେ ଅଦୃଶ୍ୟ ଈଶ୍ୱର ବୋଲି କହିଥାଉ, ଏହା ତ କୌଣସି ଉପକଥା ନୁହେଁ। ତଥାପି ତାହା ତ ଏପରି ଏକ ବିଷୟ ଥିଲା ଯାହାକି ସମ୍ପୂର୍ଣ୍ଣ ରୂପେ ପରିପୂର୍ଣ୍ଣତାକୁ ଲାଭ କରିପାରି ପରିଚିତ ହୋଇପାରିଥିଲା। ଯେପରିକି ସେ ଏକ ସ୍ୱର୍ଗଦୂତ ରୂପରେ ଅବ୍ରାହ୍ମ ନିକଟକୁ ଆସି ସେହି ତମ୍ବୁ ପରିଥା ସ୍ଥାନକୁ ଆସିଥିଲେ, ଆଉ ସେ ଭାବରେ ମଧ୍ୟ କରିଥିଲେ, ମଧ୍ୟ ସାରାଙ୍କ ସମ୍ବନ୍ଧରେ କହିଥିଲେ, ଯେହେତୁ ସାରା ତମ୍ବୁର ଅନ୍ତରାଳ ରହି ହସିଥିଲେ କିମ୍ବା ସେପରି କିଛି ଅନୁଚିତ କାର୍ଯ୍ୟ କରିଥିଲେ, ଉଭୟଟି ତ ସମାନ କଥା ଅଟେ। ଆଉ ସେ ସେହି ସ୍ଥାନରେ ଉପସ୍ଥିତ ଥିଲେ, ସେ ମଲ୍କିସେଦକଙ୍କୁ ସାକ୍ଷାତ କରିଥିଲେ। ଆଉ ସେହି ଶ୍ରେଷ୍ଠ ପିତାମହ ଅବ୍ରାହ୍ମ, ଧାର୍ମିକତା ବଂଶଧର ଅବ୍ରାହ୍ମ ମଲ୍କିସେଦକଙ୍କୁ ସାକ୍ଷାତ କରିଥିଲେ, ତାଙ୍କୁ ଦଶମାଂଶ ପ୍ରଦାନ କରିଥିଲେ, ଆଉ ତାହା ଯେ ତାଙ୍କ ସର୍ବଶ୍ରେଷ୍ଠ ନାତିଙ୍କ ନିମନ୍ତେ ପ୍ରଦାନ କରିଥିଲେ, ତାଙ୍କ ନିମନ୍ତେ ପ୍ରଦାନ କରାଯାଇଥିଲା, ଧାର୍ମିକତା ବଂଶଧରଙ୍କ ନିମନ୍ତେ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସର୍ପର ବଂଶଧରଟି ଏହି ସ୍ଥାନରେ ଉପସ୍ଥିତ ହେବାକୁ ଯାଉଅଛି। ଆଉ ସ୍ମରଣ ରଖିଥାନ୍ତୁ ଯେ ସେମାନେ ମଧ୍ୟ ଶତ୍ରୁତା ମନୋଭାବଟି ଓ ଯୁଦ୍ଧ ଆଭାସଟି ସର୍ବଦା ଦେଖାଯିବ। ସୁତରାଂ ସର୍ପର ବଂଶଟି ଆବିର୍ଭାବ ହୋଇଥିଲା, ଆଉ ତାହା କି ପ୍ରଫଳଟିକୁ ଉତ୍ପନ୍ନ କରିଥିଲା। ବର୍ତ୍ତମାନ ଆମମାନେ ପ୍ରଥମ କେତୋଟି ବର୍ଷକୁ ବିଚାରକୁ ନେବା। ସୁତରାଂ କଣ ଘଟଣା ଯେ ଘଟିଅଛି ତାହାକୁ ଲକ୍ଷ୍ୟ କରନ୍ତୁ। ଆମମାନେ ଯଥାସମ୍ଭବ ଏହାକୁ ପାଠ କରିବା, ଯେହେତୁ କିଛି କ୍ଷଣ ପୂର୍ବେ ମୁଁ ତାହାକୁ ସେଠାରେ ନିରୀକ୍ଷଣ କରିଅଛି। ଅଇନତ ନୋଦ ନାମକ ଦେଶକୁ ପଳାୟନ କରିଥିଲେ ଓ ଦୈତ୍ୟମାନଙ୍କୁ ଜନ୍ମ ଦେଇଥିଲେ, ଆଉ ତତ୍ପରେ ସେମାନେ ନୋହଙ୍କର ଅଞ୍ଚଳଟିକୁ ଚାଲି ଆସିଥିଲେ। ସେମାନେ ତ ବିଚକ୍ଷଣ ସ୍ୱଭାବ ବିଶିଷ୍ଟ, ଶିକ୍ଷା ନିପୁଣ, ବୁଦ୍ଧିମାନ ବ୍ୟକ୍ତିଗଣ ଥିଲେ, ତାହା ସତ୍ୟ କଥା ନୁହେଁ କି? ସେମାନେ ତ ନିର୍ମାଣକାରୀଗଣ ଥିଲେ, ଉଦ୍ଭାବକଗଣ ଥିଲେ ଓ ବୈଜ୍ଞାନିକଗଣ ଥିଲେ। ସେମାନେ ତ ଧାର୍ମିକତାର ବଂଶଧର ନ ହୋଇ ବରଂ ଶୟତାନ ବୀଜରୁ ଅର୍ଥାତ୍ ସର୍ପର ଔରସରୁ ଉତ୍ପନ୍ନ ହୋଇଥିଲେ। ସେମାନେ ତ ଏପରି ଲୋକ ଥିଲେ ଅର୍ଥାତ୍ ବୈଜ୍ଞାନିକଗଣ, ନିର୍ମାଣକାରୀଗଣ, ସମ୍ଭ୍ରାନ୍ତ ବ୍ୟକ୍ତିଗଣ, ଶିକ୍ଷାବିଦଗଣ ଥିଲେ। ଏହାକୁ ହିଁ ଧର୍ମଶାସ୍ତ୍ର ପ୍ରକାଶ କରୁଅଛି। ସେମାନେ ତ ପିତ୍ତଳ କାରିଗରୀଗଣ, ଲୌହର କାରିଗରୀଗଣ ଏବଂ ବିଭିନ୍ନ ଧାତବ ପଦାର୍ଥର କାରିଗର ମଧ୍ୟ ଥିଲେ, ଆଉ ସେମାନେ ସେହି ସବୁ ଧାତୁର ପଦାର୍ଥ ଗୁଡ଼ିକର ଆବିଷ୍କାର କରିଥିଲେ। ସେମାନେ ତ ବିଭିନ୍ନ ପ୍ରକାର ଧାତବ ପଦାର୍ଥ ଗୁଡ଼ିକୁ ଅଗ୍ନିରେ ଗରମ କରି ଓ ତରଳାଇ ତଦ୍ୱାରା ଗୃହ ଗୁଡ଼ିକୁ ଓ ଅନ୍ୟାନ୍ୟ ଅନେକ ପ୍ରକାରର ବସ୍ତୁ ଗୁଡ଼ିକୁ ନିର୍ମାଣ କରିଥିଲେ। ପବିତ୍ର ଧର୍ମଶାସ୍ତ୍ର ହିଁ ଏହି ପ୍ରକାର ବର୍ଣ୍ଣନା କରିଥାଏ। ଆଉ ସେମାନେ ତ ନାରୀର ବଂଶରୁ ଜାତ ହୋଇଥିବା ସନ୍ତାନଗଣକୁ ପରିହାସ କରୁଥିବା ବ୍ୟକ୍ତିଗଣ ଥିଲେ, ସେମାନେ ଧାର୍ମିକ ନୋହଙ୍କର ମଧ୍ୟ ପରିହାସ କରିଥିଲେ, ଏହା ସତ୍ୟ କଥାରେ ନୁହେଁ କି? ଆସନ୍ତୁ ଆଉ ଟିକେ ଆଗରୁ ଆମେ ସେମାନଙ୍କୁ ଲକ୍ଷ୍ୟ କରୁ। ତତ୍ପରେ ଆମେ ସେମାନଙ୍କୁ ଜାହାଜ ନିକଟରେ ପାଇଥାଉ, ସବୁକିଛି ତ ବିନାଶ କରି ଦିଆଯାଇଥିଲା। ପାପର ବହୁଳତା ନିମିତ୍ତ ସେହି ସବୁ ବିଷୟ ଗୁଡ଼ିକ ତ ଜଳରେ ବୁଡ଼ି ଯାଇଥିଲା, ଆଉ ସେମାନେ ଶାସନ ପଦ୍ଧତିକୁ ହସ୍ତଗତ କରିଥିଲେ, ଯେହେତୁ ସେମାନେ ବିଚକ୍ଷଣ ରୂପେ ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତିଗଣ ଥିଲେ। ଆଉ ପରମେଶ୍ୱର ସ୍ୱର୍ଗରୁ ପୃଥିବୀକୁ ନିରୀକ୍ଷଣ କରିଥିଲେ, କୌଣସି ଜଣେ ବ୍ୟକ୍ତିକୁ ସେ ପାପରୁ ରହିତ ଥିବା ଦେଖିନଥିଲେ। ସୁତରାଂ ସେ କେବଳ ନୋହ ଓ ତାଙ୍କ ସମସ୍ତ ପରିବାରଟିକୁ ଜାହାଜ ମଧ୍ୟକୁ ନେଇଯାଇଥିଲେ, ଉର୍ଦ୍ଧ୍ୱରୁ ମୂଷଳଧାରରେ ଓ ପ୍ରଚୁର ଭାବରେ ବୃଷ୍ଟିପାତ କରାଇଥିଲେ ଓ ସବୁକିଛି ବିଷୟକୁ ମୂଳପୋଷ କରି ବିନଷ୍ଟ କରିଦେଇଥିଲେ। ଆଉ ସେ ହନକଙ୍କୁ ଏହି ଜଳପ୍ଲାବନର ବହୁ ପୂର୍ବରୁ ଅନ୍ତର୍ହିତ କରିନେଇଥିଲେ। ଏହା ସଠିକ ବିଷୟଟି ନୁହେଁ କି? ସେଠାରେ ସବୁକିଛି ବିଷୟ ତ କେବଳ ବୀଜ ହିଁ ଥିଲା, ପ୍ରାୟ ସବୁକିଛି କେବଳ ବୀଜ ହିଁ ଥିଲା। ଏହା ସତ୍ତ୍ୱେ ତାଙ୍କର ଉଦ୍ଦେଶ୍ୟକୁ ସେ ହିଁ କେବଳ କାର୍ଯ୍ୟକାରୀ କରିଥିଲେ। ସୁତରାଂ ନୋହ ଓ ତାଙ୍କର ସନ୍ତାନଗଣ ସେମ ହାମ ଓ ଜେଫତ ଯେଉଁମାନେ କି ଜାହାଜଟି ମଧ୍ୟରୁ ବାହାରି ଆସିଥିଲେ ସେମାନେ ତ ଧାର୍ମିକତା ବଂଶଧରରୁ ଆସିଥିଲେ। ଦୁଜଟି ସେଠାରେ ପୁନଶ୍ଚ କିପରି ଭାବରେ ପହଞ୍ଚିପାରିଥିଲା? ପ୍ରାରମ୍ଭିକ ସମୟରେ ନାରୀଙ୍କ ଦ୍ୱାରା ବୀଜଟି ଆସିବାର କାର୍ଯ୍ୟଟିକୁ ଯେପରି ସଫଳ କରିଥିଲା, ଠିକ୍ ସେହିପରି ଭାବରେ ସେମାନଙ୍କ ପତ୍ନୀମାନଙ୍କ ଦ୍ୱାରା ସେ ବୀଜଟି ଜାହାଜ ମଧ୍ୟକୁ ପୁନଶ୍ଚ ପ୍ରବେଶ କରିଥିଲା। ସେମାନେ ତ ଜାହାଜଟି ମଧ୍ୟରେ ଶୟତାନର ବୀଜଟିକୁ ବହନ କରି ଆଣିଥିଲେ, ଠିକ୍ ସେହିପରି ଭାବରେ ଯେପରି ହବା ଶୟତାନର ବୀଜଟିକୁ ବହନ କରି ଏକ ନାରୀ ହୋଇଥିବା କାରଣରୁ ତାହାକୁ ପ୍ରସବ କରିଥିଲେ। ଆଉ ଆପଣମାନେ ସେହି ନାରୀକୁ ଆପଣମାନଙ୍କ ମଞ୍ଚଗୁଡ଼ିକରେ ପ୍ରଚାରିକା ରୂପେ ସ୍ଥାନ ପ୍ରଦାନ କରିଥାନ୍ତି ନା? ବାଇବଲ ତ ଏ ପ୍ରକାର ଆଚରଣ ବିଷୟକୁ ଦୃଢ଼ତାର ସହିତ ଦୋଷାରୋପ କରିଥାଏ। ପାଉଲ କହିଅଛନ୍ତି ଯେ କେହି ଯଦି ଆପଣଙ୍କୁ ଭାବବାଦୀ କିମ୍ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହେଲେ ମୁଁ ତୁମମାନଙ୍କୁ ଯାହା ଯାହା ଲେଖୁଅଛି ସେହି ସମୟରେ ପ୍ରଭୁଙ୍କ ଆଜ୍ଞା ଏହା ସେ ଜ୍ଞାତ ହେଉ, କିନ୍ତୁ କେହି ଯଦି ଜ୍ଞାତ ନ ହୁଏ ତେବେ ସେ ଅଜ୍ଞାତ ରହୁ। ଆଉ ସେହି କାରଣବଶତଃ ମୁଁ ସେଠାସ୍ଥିତ ବ୍ୟାପ୍ଟିଷ୍ଟ ମଣ୍ଡଳୀର ସହଭାଗିତାରୁ ବାହାରି ଆସିଥିଲି। କିଛି ସମୟ ପୂର୍ବେ ମୁଁ ଭାଇ ଲିଗମ୍ୟାନ୍ ଏହି ସ୍ଥାନରେ ଉପସ୍ଥିତ ଥିଲେ। ଏହି ରାତ୍ରିକାଳରେ ସେ ଯେ ସେହି ସ୍ଥାନରେ ଥିଲେ ଏପରି ମୁଁ ବିଚାର କରିଥାଏ। ଉପାଧ୍ୟକ୍ଷ ଡେଭିସ୍ ମହାଶୟ ମୋତେ କହିଥିଲେ ଯେ ଆପଣ ସେଠାରେ ଠିଆ ହୋଇ ସେହି ମହିଳାମାନଙ୍କୁ ପ୍ରତାରିକା ରୂପେ ଅଭିଷେକ କରିବେ, ଏପରି ମୁଁ ବିଚାର କରୁଅଛି। ମୁଁ କହିଥିଲି ମୁଁ କଦାପି ଓ କେବେ ହେଲେ ସେପରି କରିବି ନାହିଁ, କଦାପି ନୁହେଁ। ସେ କହିଥିଲେ ଠିକ୍ ଅଛି, ତେବେ ମୁଁ ଆପଣଙ୍କୁ ବାହାର କରିଦେବି। ମୁଁ କହିଥିଲି ମୋତେ ଆପଣା ଛାଏଁ ବାହାରି ଚାଲିଯିବାଟା ଉତ୍ତମ ହେବ। ଆଉ ମୁଁ କହିଥିଲି ଏହା ହିଁ ପରମେଶ୍ୱରଙ୍କ ବାକ୍ୟଟି ଅଟେ, ଆଉ ଯାହା ସେପରି ବିଷୟକୁ ଦୋଷାରୋପ କରିଥାଏ ଆଉ ଯାହାକୁ ଈଶ୍ୱର ଦୋଷାରୋପ କରିଥାନ୍ତି ତାକୁ ମୁଁ କାର୍ଯ୍ୟକାରୀ କରିପାରେ ନାହିଁ, ଆଜ୍ଞା ନୁହେଁ। ତେଣୁ ଯେକୌଣସି ବ୍ୟକ୍ତି ଜଣକ ସେପରି କରିଥାନ୍ତି ସେ ଆପଣଙ୍କୁ ଭଣ୍ଡ ଖ୍ରୀଷ୍ଟ ବୋଲି ପ୍ରମାଣିତ କରିଥାନ୍ତି, ସେ ଜଣେ ଭଣ୍ଡ ଭାବବାଦୀ ଅଟନ୍ତି ଏହା ସେ ପ୍ରକାଶ କରିଥାନ୍ତି। ସେମାନେ ତଦ୍ରୁପ ଆଚରଣ ବିଶିଷ୍ଟ ହେବେ ବୋଲି ବାଇବଲ ବର୍ଣ୍ଣନା କରି କହିଅଛି। ଯଦି ସମ୍ଭବ ହୁଏ ତେବେ ମନିତମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ଆପଣଙ୍କ ସ୍ଥିତିଟି ଏହି ସ୍ଥାନରେ ତଦ୍ରୁପ ଅଟେ, ଏହି ବିଷୟଟିକୁ ବର୍ତ୍ତମାନ ଧ୍ୟାନ ରଖିଥାନ୍ତୁ। ତେବେ ଆମ ନିରତ ହୋଇଥିଲେ ଆମ ଆପଣା ପତ୍ନୀଙ୍କ ସହିତ ତଥା ଅନ୍ୟ ବଂଶଧରମାନଙ୍କ ସହିତ ନିରତ ହୋଇଥିଲେ, ସେ ଆପଣା ବଂଶ ଉପରେ ଏକ ପ୍ରକାର ଅଭିଶାପକୁ ଧାରଣ କରି ରହିଥିଲେ। ଆଉ ହାମଙ୍କ ଔରସରୁ ନିମ୍ରତ ଜାତ ହୋଇଥିଲେ, ଯିଏକି ବାବିଲନ ନଗରୀକୁ ନିର୍ମାଣ କରିଥିଲେ। ଆଉ ବାବିଲନ ନଗରୀରୁ କ୍ୟାଥୋଲିକ ମଣ୍ଡଳୀର ଜନ୍ମ ହୋଇଥିଲା। ଏହି ମଣ୍ଡଳୀର ପ୍ରଥମ ଅବସ୍ଥାଟି ଏହି ସ୍ଥାନରେ ସୂତ୍ରପାତ ହୋଇଥିଲା ଏବଂ ଆହାବଙ୍କ ପର୍ଯ୍ୟନ୍ତ ଏହା କ୍ରମାନ୍ୟ ଭାବରେ ସେହି ସ୍ଥାନରୁ ବିସ୍ତାରିତ ହୋଇଥିଲା। ତତ୍ପରେ ଏହା ଆହାବଙ୍କ ମଧ୍ୟରୁ ବୃଦ୍ଧି ଲାଭ କରି ଜିହୁଦା ଇସ୍କରିତର ମଧ୍ୟରେ ପ୍ରଭାବିତ କରିଥିଲା ଏବଂ ଏହିପରି ଭାବରେ ଭଣ୍ଡ ଖ୍ରୀଷ୍ଟର ଆତ୍ମାଟି କାର୍ଯ୍ୟ କରିଥିଲା। ଆଉ ଏହି ଯୁଗାନ୍ତର ଦିନମାନଙ୍କରେ ଭଣ୍ଡ ଖ୍ରୀଷ୍ଟର ଆତ୍ମାଟି ଏବଂ ଖ୍ରୀଷ୍ଟର ଆତ୍ମାଟି ଉଭୟ ଏହି ସ୍ଥାନରେ ବାସ କରୁଅଛନ୍ତି। ଭଣ୍ଡ ଖ୍ରୀଷ୍ଟର ଆତ୍ମାଟି ଆଶ୍ଚର୍ଯ୍ୟକ୍ରମ ଗୁଡ଼ିକୁ ସାଧନ କରିବାର ଦିନଗୁଡ଼ିକ ଯେ ଗତ ହୋଇଯାଇଅଛି ଏପରି ଭାବରେ ପ୍ରଚାର କରୁଅଛି। ମାତ୍ର ଖ୍ରୀଷ୍ଟର ଆତ୍ମା କହୁଅଛନ୍ତି ଯେ ସେ ଆଜି କାଲି ଓ ସଦାସର୍ବଦା ସମାନ ଅଟନ୍ତି। ଭଣ୍ଡ ଖ୍ରୀଷ୍ଟ ଆତ୍ମାଟି କହିଥାଏ ଯେ ଯଦି ତୁମମାନେ ପିତା ପୁତ୍ର ଓ ପବିତ୍ରାତ୍ମାରେ ବାପ୍ତିସ୍ମ ପ୍ରଦାନ କରିଥାଅ କିମ୍ବା ମୁଣ୍ଡ ଉପରୁ ଜଳ ଢାଳି ଦେଇଥାଅ କିମ୍ବା ଛିଞ୍ଚି ଦେଇଥାଅ ନଥିବା ଯଦି ଅନ୍ୟାନ୍ୟ ଉପାୟ ଗୁଡ଼ିକୁ ଅବଲମ୍ବନ କରିଥାଅ ତେବେ ସେଥିରେ କିଛି ଦାୟ ଆସେ ନାହିଁ, ଯେହେତୁ ଏସବୁ ଅର୍ଥ ତ ସମାନ ଅଟେ। ତଥାପି ବାଇବଲ ବର୍ଣ୍ଣନା କରିଥାଏ ଯେ ଈଶ୍ୱର ତ ଅପରିବର୍ତ୍ତନୀୟ ଅଟନ୍ତି ଆଉ ସେ କଦାପି ପରିବର୍ତ୍ତନ ହୋଇପାରନ୍ତି ନାହିଁ। ସୁତରାଂ ଆପଣମାନେ ଯେ କାହାକୁ ସେବା କରିବା ନିମନ୍ତେ ମନସ୍ଥ କରୁଅଛନ୍ତି ତାହା ଆପଣଙ୍କ ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଆପଣମାନେ ପଚାରି ପାରନ୍ତି ଯେ ସେମାନେ ଉଭୟ ଏକତ୍ର ରହିପାରନ୍ତି ନାହିଁ କି? କାରଣ ଭାଇ ବ୍ରାହ୍ମ ଆପଣ ନିଜେ କହିଥିଲେ ଯେ ସେହି ଜାହାଜରେ ମଧ୍ୟରେ ସେହି ଦୁଇଜଣ ଯାକ ହାମ ଓ ସେଥ ଇତ୍ୟାଦି ପ୍ରବେଶ କରିଥିଲେ, ତାହା ତ ଯଥୋଚିତ ଅଟେ, ପ୍ରକୃତ ରୂପେ ସତ୍ୟ କଥାଟି ଅଟେ। ଆମ ତ ଦୁଷ୍ଟ ପ୍ରକୃତ ଲୋକ ଜଣକ ଥିଲେ, ସେଥ ଧାର୍ମିକ ନଥିଲେ ଏବଂ ଧାର୍ମିକ ଆଚରଣ ବ୍ୟକ୍ତି ବିଶିଷ୍ଟ ଥିଲେ, ଯଥୋଚିତ ବିଷୟଟି ଅଟେ। ଆସନ୍ତୁ ହାମଙ୍କ ବିଷୟରେ ବିଚାର କରିବା, ଅତ୍ୟୁତ୍ତମ ବିଷୟ ଅଟେ। ସୁତରାଂ ସେହି ସମାନ ଜାହାଜରେ ମଧ୍ୟରେ ହାମ ଓ ସେଥ ଉଭୟ ଥିଲେ, ସେମାନେ ମଧ୍ୟ ଜଣେ ତ ଧାର୍ମିକ ଥିଲେ ମାତ୍ର ଅନ୍ୟ ଜଣଙ୍କ ଅଧାର୍ମିକ ଥିଲେ। ସେହି ସମାନ ଜାହାଜରେ ମଧ୍ୟରେ କାଉଟିଏ ଏବଂ କାପ୍ତାଟିଏ ଉଭୟ ଥିଲେ, ସେହି ସମାନ ମଣ୍ଡଳୀ ମଧ୍ୟରେ ଯୀଶୁ ଓ ଜିହୁଦା ଉଭୟ ଥିଲେ, ସେହି ସମାନ ମଣ୍ଡଳୀ ମଧ୍ୟରେ ଖ୍ରୀଷ୍ଟାରୀ ଏବଂ ପବିତ୍ର ଆତ୍ମା ଉଭୟ ଥିଲେ। ଆଉ ଆଜି ମଧ୍ୟ ସେହି ସମାନ ଆତ୍ମାଟି କାର୍ଯ୍ୟ କରିଥାଏ। ଭକ୍ତିର ଭେକର ଧରିଥାନ୍ତି, ଅତ୍ୟଧିକ ରୂପେ ଧାର୍ମିକ ମନା, ତଥାପି ଭକ୍ତିର ଭେକର ଧରିଥାନ୍ତି ମାତ୍ର ତାହାର ଶକ୍ତିକୁ ଅସ୍ୱୀକାର କରିଥାନ୍ତି, ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ। ଆଉ ପବିତ୍ର ଆତ୍ମା ତ ଦାବି କରୁଛନ୍ତି ଯେ ଯୀଶୁଖ୍ରୀଷ୍ଟ କାଲି ଆଜି ଓ ସଦାସର୍ବଦା ସମାନ ଅଟନ୍ତି। ଆପଣମାନେ କାହାର ପକ୍ଷଟିକୁ ସମର୍ଥନ କରିବେ? ଆପଣମାନେ କାହାକୁ ମନୋନୀତ କରିବେ? ଖ୍ରୀଷ୍ଟ କହିଥାଏ ଯେ ଏହା ତ କେବଳ ଏକ ମାମୁଲି ଧରଣର ରୀତିନୀତି ସଙ୍ଗତ ପୁସ୍ତକଟି ଅଟେ। ଆଚ୍ଛା, ପ୍ରେରିତମାନଙ୍କର ଧର୍ମମତ ପୁନରାବୃତ୍ତି କରନ୍ତୁ। ମୁଁ ଯେକୌଣସି ପ୍ରତାରକଙ୍କୁ ଆହ୍ୱାନ ଦେଇ କହିଥାଏ ଯେ ବାଇବଲର କେଉଁ ସ୍ଥାନରେ ପ୍ରେରିତମାନଙ୍କର ଧର୍ମମତ ବୋଲି କୌଣସି ଏକ ବିଷୟ ଯେ ରହିଅଛି ତାହାକୁ ମୋତେ ଦେଖାଇ ଦିଅନ୍ତୁ। ମୁଁ ଈଶ୍ୱର ଉପରେ ବିଶ୍ୱାସ କରେ ଯେ ସର୍ବଶକ୍ତିମାନ ପିତା ଯଥା ସ୍ୱର୍ଗ ଓ ପୃଥିବୀର ସ୍ରଷ୍ଟା ଅଟନ୍ତି, ଆଉ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଉପରେ ମଧ୍ୟ ବିଶ୍ୱାସ କରେ। ମୁଁ ପବିତ୍ର ରୋମାନ କ୍ୟାଥୋଲିକ ମଣ୍ଡଳୀ ଉପରେ ଏବଂ ସାଧୁମାନଙ୍କର ସହଭାଗିତାକୁ ବିଶ୍ୱାସ କରେ। ବାଇବଲର କେଉଁ ସ୍ଥାନରେ ଆପଣମାନେ ଏହିପରି ବିଷୟଟିକୁ ପାଇଥାନ୍ତି? ଆଉ ତଥାପି ଆପଣମାନେ ଆପଣମାନଙ୍କ ପ୍ରସିଦ୍ଧ ମେଥଡିଷ୍ଟ ଓ ବ୍ୟାପ୍ଟିଷ୍ଟ ମଣ୍ଡଳୀ ଗୁଡ଼ିକରେ ଏହାକୁ ପୁନରାବୃତ୍ତି କରିଥାନ୍ତି। ଏହା ତ ସୟତାନର ଧର୍ମ ସିଦ୍ଧାନ୍ତଟି ଅଟେ, ଆଉ ଭଣ୍ଡ ଭାବଜିକ ଏହାକୁ ଶିଖାଉଅଛନ୍ତି। ଆଉ ମୁଁ ଆପଣମାନଙ୍କର ଚେତନାକୁ ଯେ ଆଘାତ କରିନଥାଏ ଏହା ମୁଁ ଆଶା କରିଥାଏ, ତଥାପି ଏହି ଆରାଧନାଳୟଟିରେ ମୁଁ ଏହାକୁ ସୁସ୍ପଷ୍ଟ ରୂପେ ଦେଖାଉଅଛି। ଆପଣମାନେ ଯେଉଁମାନେ ଏଠାରେ ବ୍ରାହ୍ମ ଆରାଧନାଳୟ ସହିତ ଉପସ୍ଥିତ ଅଛନ୍ତି, ଆପଣମାନେ ସେଥିରୁ ଦୂରରେ ରହିଥାନ୍ତୁ। ଯେକୌଣସି ବ୍ୟକ୍ତି ଯିଏକି ସାଧୁମାନଙ୍କ ସହଚରତ୍ୱକୁ ବିଶ୍ୱାସ କରିଥାଏ ସେ ତ ଅତ୍ୟଧିକ ରୂପେ ଧର୍ମାନ୍ଧ ଅଟେ। ଯେହେତୁ ପରମେଶ୍ୱର ଏବଂ ମନୁଷ୍ୟମାନଙ୍କ ମଧ୍ୟରେ କେବଳ ଜଣେ ମାତ୍ର ମଧ୍ୟସ୍ଥ ଅଟନ୍ତି, ଆଉ ସେ ଯୀଶୁଖ୍ରୀଷ୍ଟ ଯିଏକି ମନୁଷ୍ୟ ଅଟନ୍ତି, ସେମାନଙ୍କ ମଧ୍ୟରେ କେତେ ଜଣ ଯେ ମରିୟମ ଅଛନ୍ତି ତାହାକୁ ମୁଁ ଭୃକ୍ଷେପ କରିନଥାଏ। ନାରୀର ବୀଜଟି କିପରି ଭାବରେ ସେଠାକୁ ଆସିଥିଲା ଓ କାର୍ଯ୍ୟ କରିଥିଲା ଏହାକୁ ଦେଖନ୍ତି କି? ନାରୀର ବୀଜଟି କିପରି ଭାବରେ ସେଠାକୁ ବହନ କରି ନିଆଯାଇଥିଲା ତାହାକୁ ଲକ୍ଷ୍ୟ କରନ୍ତି କି? ଆଜି ଆମେରିକାର ମଧ୍ୟକୁ ଲକ୍ଷ୍ୟ କରନ୍ତୁ। ଆମେରିକା ତ ଶୟତାନର ବୀଜଟି ଅଟେ। ଏହା ପ୍ରକୃତରେ କଣ ଅଟେ? ସେ ତ ମହିଳାମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ଏକ ରାଷ୍ଟ୍ରଟିଏ ଅଟେ। ଏହି ଦେଶଟି ଯେ ମହିଳାମାନଙ୍କ ଜଗତଟି ଅଟେ ଏହାକୁ ଆପଣମାନେ ଶୁଣିଅଛନ୍ତି, ଆଉ ତାହା ହିଁ ଯଥୋଚିତ ବିଷୟଟି ଅଟେ। ଏହା ତ ମହିଳାମାନଙ୍କ ରାଷ୍ଟ୍ରଟି ଅଟେ, ସେମାନେ ଆଦର୍ଶଟିଏ ସ୍ଥାପନ କରିଅଛନ୍ତି। କିଛି ଦିନ ପୂର୍ବେ ମୁଁ ଏଠାରୁ ସ୍ୱିଜରଲ୍ୟାଣ୍ଡକୁ ଯାଇଥିଲି। ମହିଳାମାନେ କହୁଥିଲେ, ଜଣେ ସାଧାରଣ ପବିତ୍ର ଆତ୍ମାକୁ ବିଶ୍ୱାସ କରୁଥିବା ମହିଳା ଜଣ କହିଥିଲେ, ଆପଣ ଜାଣନ୍ତି କି ଯଦି ମୁଁ ଆମେରିକାକୁ ଯାଏ ତେବେ ସେଠାରେ ମହିଳାମାନଙ୍କ ଯେ ସ୍ୱତନ୍ତ୍ରତା ରହିଅଛି ଏପରି ବିଷୟଟି ସେମାନେ କହିଥାନ୍ତି। ମୁଁ ତାକୁ କହିଥିଲି ଯେ ଏହା ଯେ କି ପ୍ରକାର ଅବସ୍ଥାଟି ଆଡ଼କୁ ଅଗ୍ରସର କରାଇଥାଏ ତାହାକୁ ମୋତେ କହିବାକୁ ଦିଅନ୍ତୁ। ତତ୍ୱ ତାଙ୍କୁ କହିବା ନିମନ୍ତେ ମୁଁ ଆରମ୍ଭ କରିଥିଲି, ଆଉ ସେ କହିଥିଲେ, ଓହୋ, ଅନୁଗ୍ରହ ହେଉ, ମୁଁ ତ ସେଗୁଡ଼ିକ ମଧ୍ୟରୁ ଗୋଟିଏ ବିଷୟକୁ ମଧ୍ୟ ଚାହେଁ ନାହିଁ। ମୁଁ କହିଥିଲି, ତାହା ହିଁ ସେପରି ବିଷୟଟି ଅଟେ ଦିଗକୁ ଏହା କଢ଼ାଇ ନେଇଥାଏ। ଆପଣମାନେ ଜାଣନ୍ତି ଯେ ଏଠାରେ ସେମାନେ ଯେପରି କରିଥାନ୍ତି ସେଠାରେ କିନ୍ତୁ ସେମାନେ ସେପରି ବିଷୟଗୁଡ଼ିକୁ କାର୍ଯ୍ୟକାରୀ କରିନଥାନ୍ତି। ଏହା କିପରି ଏକ ବିଷୟଟି ଅଟେ? ଆମେରିକାରେ ଜଣେ ମହିଳା ଅଟେ, ଏହା ଆପଣମାନଙ୍କୁ ଦେଖାଇବା ନିମନ୍ତେ ମୋତେ ସୁଯୋଗ ଦିଅନ୍ତୁ। ଆମ୍ଭମାନଙ୍କ ପ୍ରତ୍ୟେକ ମୁଦ୍ରାଟି ଉପରେ ମହିଳାର ଛବିଟିଏ ରହିଅଛି। ଏଠାରେ ସବୁକିଛି ବିଷୟ ମହିଳାମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହିଅଛି। ମୋତେ କହନ୍ତୁ ତ, ପ୍ରକୃତରେ ଏହି ରାଷ୍ଟ୍ରଟି ମଧ୍ୟରେ ହିତକର ବିଷୟକୁ ଚିନ୍ତା କରି ବ୍ୟକ୍ତିମାନଙ୍କର ଅଭାବ ରହିଅଛି କିମ୍ବା ପାଇବୁ ନାହିଁ? ଆପଣମାନେ 40 ଜଣ ହିତାକାଂକ୍ଷୀମାନଙ୍କୁ ଏହି ସହରଟି ମଧ୍ୟ ରଖିଦିଅନ୍ତୁ ଏବଂ ସେମାନଙ୍କ ସହିତ କେବଳ 3 ଜଣ ବେଶ୍ୟାଙ୍କୁ, ଯେଉଁମାନେ ଅତ୍ୟଧିକ ରୂପବତୀ ଅଟନ୍ତି ଏବଂ ଗଳିକନ୍ଦିରେ ନାଚ ତାମସା କରିଥାନ୍ତି, ସେମାନଙ୍କୁ ଏମାନଙ୍କ ସହିତ ରହିବାକୁ ଦିଅନ୍ତୁ। ତେବେ ସେମାନେ ଅଧିକ ସଂଖ୍ୟକ ଲୋକମାନଙ୍କ ଆଧ୍ୟାତ୍ମିକ ଆତ୍ମାଟିକୁ ନରକାଭିମୁଖ କରିଦେବେ। ସେମାନଙ୍କ କାମନା ଦେବା ଦ୍ୱାରା ହିଁ ହିତାକାଂକ୍ଷୀମାନଙ୍କର ଆକୃଷ୍ଟ ହୋଇ ନରକଗାମୀ ହେବାକୁ ସମର୍ଥ ହେବେ। ଏହା ସମ୍ପୂର୍ଣ୍ଣ ରୂପେ ସତ୍ୟ କଥା ଅଟେ। ତେବେ ବାସ୍ତବରେ ଏହା କିଏ ଅଟେ? ଏହା ତ ମହିଳା ଜଣକ ହିଁ ଅଟେ। ସେ କଣ ଅଟେ? ସେ ତ ଆମେରିକାର ଈଶ୍ୱର ଅଟେ। ସେହି ପୁରାତନ ଚିତ୍ର ତାରକାମାନଙ୍କୁ, ସେମାନେ ମଧ୍ୟ କେବଳ ଅଳ୍ପ ସଂଖ୍ୟାମାନଙ୍କୁ ବିଚାର ମଧ୍ୟରେ ଆଣନ୍ତୁ, ଆଉ ଏହି ରାଷ୍ଟ୍ରଟି ମଧ୍ୟରେ ସେମାନଙ୍କୁ ଉପସ୍ଥାପନ କରନ୍ତୁ। ସେମାନେ ତ 3 ଥର, 4 ଥର କିମ୍ବା 5 ଥର ପର୍ଯ୍ୟନ୍ତ ବିବାହ କରିଥାନ୍ତି ଏବଂ ଏକ ସଙ୍ଗେ 3 ଜଣ କିମ୍ବା 4 ଜଣ ଅଲଗା ଅଲଗା ସ୍ୱାମୀମାନଙ୍କ ସହିତ ବାସ କରୁଅଛନ୍ତି, ତଥା ଏଠାସ୍ଥିତ କେତେକ ପତ୍ରପତ୍ରିକା ଗୁଡ଼ିକ ସେମାନଙ୍କୁ ପ୍ରଦର୍ଶନ କରୁଅଛନ୍ତି ଏବଂ ସେମାନଙ୍କ ସମେତ କହୁଅଛନ୍ତି ତଥା ସେମାନଙ୍କ ନଗ୍ନ ଆଲୋକଚିତ୍ର ଗୁଡ଼ିକୁ ଏଠାରେ ଉଠାଉଅଛନ୍ତି। ଆଉ ତୁମେମାନେ କିଶୋରୀ ବାଳିକା ଗଣ ସେଗୁଡ଼ିକ ନିଜର ନମୁନା ବୋଲି ସ୍ୱୀକାର କରି ଗ୍ରହଣ କରୁଅଛ, କାହିଁକି? କାରଣ ତୁମର ପୂର୍ବେ ତୁମର ମାତା ସମ୍ଭବତଃ ସେପରି ଥିଲେ କିମ୍ବା ତୁମ ପୂର୍ବେ ତୁମର ଆଇ ସମ୍ଭବତଃ ସେପରି ସ୍ୱଭାବ ବିଶିଷ୍ଟ ଥିଲେ। ସର୍ପର ବିଜେଡ଼ିରେ କେଉଁ ସ୍ଥାନରେ କାର୍ଯ୍ୟ କରୁଅଛି ତାହାକୁ ଆପଣ ଦେଖୁଅଛନ୍ତି କି? ନିଶ୍ଚିତ ରୂପେ ଏହା ହିଁ ଅଟେ। ସୁତରାଂ ଏହା କି ପ୍ରକାର କାର୍ଯ୍ୟଟିକୁ କରିଥିଲା? যদি ব্যবস্থাজন নিয়ম অনুসারে অধর্মকু চৌদ পুরুষ পর্যন্ত স্মরণ করাযাইথায়ে তেমনি বর্তমান সময় যেপরি অধর্ম গুড়ি করাযাউছি সেগুলো কেতে অধিক পুরুষ পর্যন্ত গণনা ন করাযিব যেতবে কি ধার্মিকতার বংশধরি প্রায় সমূলে বিনাশ হয়ে যাওছি আর পরমেশ্বর কহিলে যে এপরি সময় মধ্যে আসব যদি সে এহাকু উনা ন করন্তি তেবে তেবে কেহি জনে হলে পরিত্রাণ পাইবা নিমন্তে বঞ্চি রই পারিবে নাহি আমে মানে তো যুগান্ত সময় মধ্যে আসি পদার্পণ করে সারিছু সহরগুড়ি মধ্যে চালি যাতু আজ রাত্রি কালে সে সেই স্থানে খোঁজি বাহার করতু আরে বা আপন মানে তো মন্ডলের সভ্য গুড়ি সে ব্যক্তি বিচারধারা গুড়ি করে এবং প্রেস বেটেলিয়ান বিচারধারা গুড়ি করে কিংবা অন্যান্য পদগুড়ি সহিত যেপরি সম্ভবপর হয়ে পড়ে তদনুসারে অত্যধিক রূপে বিশ্বস্ত থাকার লক্ষ্য করে থাকে তথাপি পরমেশ্বর সহিত কোনসি প্রকার সম্পর্ক রহি নথায়ে যেপরি ঠেকুয়াটিয়ে বরফ পাদকাটি পরিধান করে ক্ষণিক আনন্দ উপভোগ করে সেইপরি এমানে মধ্যে ঈশ্বর সহিত অটন্তি তথাপি এ সম্বন্ধে সেমানে কিছু জানি নথান্তি সেমানে এতিকি জানি থান্তি যে আপন যে খ্রিস্টিয়ান অটন্তি কি না মু জনে ক্যাথলিক অটে আপন যে খ্রিস্টিয়ান অটন্তি কি মু জনে ব্যাপটিস্ট মতাবলম্বী অটে আপন যে খ্রিস্টিয়ান অটন্তি কি মু জনে প্রেসবিটেরিয়ান মতাবলম্বী অটে আপন যে খ্রিস্টিয়ান অটন্তি কি মু জনে পেন্টিকস্ট মতাবলম্বী অটে কিন্তু এহা তো কাহা সহিত কোনসি প্রকার সম্পর্ক রখি নথায়ে আপন এতিপাইজন খ্রিস্টিয়ান অটন্তি যেহেতু ঈশ্বর আপনার মহা অনুগ্রহ দ্বারা আপনার পরিত্রাণ প্রদান করেছেন আহা সম্বন্ধে আপনার জানতে আসি এক বিষয় আপনার জীবনটি পরিবর্তন করে দিয়েছি সেই কারণ আপনার ভিন্ন প্রকার জীবনটি যাপন করছেন সুতরাং আপনার জন নূতন ব্যক্তি অটন্তি এবং যীশু খ্রিস্ট মধ্যে বাস করে এক নূতন সৃষ্টি অটন্তি সুনিশ্চিত রূপে এপরে হি অটে মাত্র সর্প বিজয়টি যে কেউ স্থান রয়েছে তাহলে রক্ষা করেছেন কি সর্প বিজয়টি প্রভুত্ব কিপরি কিপরি ধারণ লা তা তো ব্যভিচার কর্মটি লা আপনার বুঝিপারে তো ভগবান্ত সহিত ব্যভিচার জনিত কর্মটি লা এদ্বারা কিপরি ঘটনাটি ঘটি লা তাহা পরবর্তী সময়ে কিপর বিষয়টি পরিচিত করে তাহা রাত্রি কালে কিপরি বিষয়টি অটে কিছু বর্ষ পূর্ব ঘটনাটি যা তাহলে পছকু ফেরি যায় লক্ষ্য করতু যেতবে কি সেই সর্বপ্রথম গীতটি লোক মধ্যে আসি আপনার বয়স্ক মানে যেতবে সেই গীতটি এপূর্বে কি গীতগুড়ি রেডিও মাধ্যমে প্রসারণ হুয়ে সর্বপ্রথমে সে গীতগুড়ি সমীক্ষা করুলে সর্বপ্রথম গীতটি যা কি আত্মপ্রকাশ করে তা এপরি লা আপনার সুন্দর সুন্দর আন্তগুড়ি বাহার প্রদর্শন করে হে সুন্দরী কুমারী কন্যাগণ সেগুলি নচাও এবং সেপরি অন্যান্য অনেক গুড়িয়ে বাপা ও মা মান আড়ক অনাই হসি থাকে ও সে অট্টহাস্য প্রদান করে থাকে তাহা হি সর্বপ্রথম গীতটি অটে যা কি সে আত্মপ্রকাশ করাই সেই ব্যক্তি জনক যিয়েকি এই গীতটি লিখি লা সে আজ রাত্রি কেউ স্থানে অছি বলে আপন মানে বিচার করে থাকে সে তো মৃত অটে লেলা বোর বিষয়ে আপন মানে কম বিচার করে থাকে যিয়েকি সর্বপ্রথমে বাহারি আসলে আহলে যে বক্রেখা গুড়িক ও বিপদ সংকুল আরোডাহী যন্ত্রণাটি হাজার হাজার আত্মগুড়ি নরক মধ্যে প্রেরিত করে দিয়েছি আজ রাত্রি কাল সে কেউ স্থানে অছি বলে আপনার বিচার করতে সে তো অনেক দিন মরি যাই আপনার সেই জীর্ণ শরীরটির সহিত বর্তমান সে কেউঠারে অছি গুড়ি উপরে প্রাণশূন্য হয়ে সাহিত্য হয়ে রয়েছে আর শরীরটি কীট গুড়াক পোক গুড়াক খাই সমাপ্ত করে দিয়েছি আর আত্মাটি এক ন্যায় পরমেশ্বর নিকটরে ঠিয়া হয়ে রয়েছে সেই ব্যক্তি জনক আজ কেউ স্থানে অছি যিয়েকি মহিলা মানে আজ পরিধান করুথবা সেই বিভৎস ও অশ্লীল বস্ত্রগুলিকে সর্বপ্রথম নির্মাণ করেছিলা আর যা কি সেমানকু নগ্ন করেদেইছিলা বিব্রত করেদেইছিলা তথা সেমানকু বিভস্ত মধ্যে করেদেইছিলা সুতরাং এপরি বস্ত্রগুলিকে পরিধান করা দ্বারা সেমানে কোন করেছিলে আপনার মানে কেউ কারণবশত সে প্রকার পরিধান গুড়ি পিঁধি থাকে এই কারণরু যেহেতু পুরুষটি এদের আপনার দেখু এহা বিনা অন্য অন্য কিছু এথিপাই প্রমাণ করা যাই পারে না আপনার মানে যেতে সেপরি কার্যটি করে থাকে সেতবে আপনার মানে যে তাহলে জানি থাকে কি যে কেহি যে পুরাতন পাপি আপনার আড়ক দেখি থাকে আতবে যে কোণ ঘটি থাকে তা আপনার মানে জানি না থাকে কি বিচার সিংহাসন নিকটরে আপনার কহিপারে ভাই ব্রহ্মাম মু যেপরি সক্ষম হয়ে পাই থাকে তদনুযায়ী মু আপনার পতিঙ্ক সহিত অত্যন্ত বিশ্বস্ত অটে তথাপি ব্যভিচার জনিত কার্যটি করুথা কারণরু আপন দোষী বলে গণিত হবে যীশু কহিলে যে কেহি কোনসি স্ত্রী প্রতি কাম ভাবে দৃষ্টিপাত করে সে তাহা সঙ্গে মনে মনে ব্যভিচার কলানি যেতবে ব্যভিচার জনিত কার্যটি করুথা কারণরু সেই ব্যক্তিটি সেপাই জবাব দেওয়া অছি তেমনি যা করা নিমন্তে প্রবর্তাই লা তার অবস্থাটি কোণ ন হব ଯେପରି ଭାବରେ ଆପଣ ନିଜକୁ ବସ୍ତାନିତ କରିଥାନ୍ତି ଓ ଆପଣଙ୍କୁ ଉପସ୍ଥାପିତ କରିଥାନ୍ତି। ମୁଁ ତ ଆପଣମାନଙ୍କୁ ଏହା କଦାପି କହୁନାହିଁ ଯେ ଆପଣମାନେ ନିଜ ନିଜକୁ ଏପରି ବସ୍ତ୍ର ଗୁଡ଼ିକରେ ବସ୍ତାନିତ କରନ୍ତୁ ଯେ ଯାହାକି ଆପଣମାନଙ୍କୁ କଫିନ ବାକ୍ସରୁ ବାହାରି ଆସିବା ମହିଳାମାନଙ୍କ ପରି ପ୍ରଦର୍ଶନ କରିପାରେ। ମାତ୍ର ମୋର କହିବା ଅର୍ଥ ଏହିକି ଯେ ଆପଣ ଭଦ୍ର ମହିଳା ପରି ପରିଚିତ ହେଉଥିବା ମହିଳାମାନଙ୍କ ଠାରୁ ଏପରି ଆହୁରି ଅଧିକ ରୂପେ ସୁଶୀଳା ଦେଖାଯାଇପାରନ୍ତି, ସେଥିପାଇଁ ଯତ୍ନଶୀଳ ହୁଅନ୍ତୁ। ଆଉ ଆପଣମାନେ ବିବସ୍ତ୍ର ହୋଇ ଯେତେ ବାହାରକୁ ବାହାରି ଆସିଥାନ୍ତି ଆଉ ସେପରି ବିବସ୍ତ୍ର ଦେଖାଯାଉଥିବା ବସ୍ତ୍ରଟିରେ ଚାରିଆଡ଼େ ତେବେଳେ ଫିତାଟିଏ ବାନ୍ଧି ଗୁଡ଼ାଇ ରଖିଥାନ୍ତି ଆଉ ଆପଣଙ୍କର ସନ୍ତାନଟି ନିଜର ଚକ୍ଷୁଟିକୁ ଧୂମ୍ରପାନ କରିବା ଦ୍ୱାରା ରକ୍ତିମ କରିଥାଏ ତଥା ମୁହଁର ଗୋଟିଏ କୋଣରେ ସିଗାରେଟ୍ ଧାରଣ କରି ଯେତେବେଳେ ରାଜମାର୍ଗ ଉପରେ ଚଳପଥ କରିଥାଏ, ସେତେବେଳେ କୌଣସି ପ୍ରକାର ଉତ୍ତମ ଉଦ୍ଦେଶ୍ୟଟିକୁ ପୋଷଣ କରି ଆପଣ ସେପରି କଦାପି କରିନଥାନ୍ତି। ଏହିପରେ ସତ୍ୟତା ଅନୁଯାୟୀ ଆପଣ ନିହିର ଖାଇପାରନ୍ତି। ମାତ୍ର ଶୟତାନ ଯେପରି ହବାଙ୍କୁ ବ୍ୟବହାର କରିଥିଲା, ଠିକ୍ ସେହିପରି ଭାବରେ ସେ ଆପଣଙ୍କୁ ତାହାର ଏକ ସାଧାରଣ ରୂପେ ବ୍ୟବହାର କରୁଅଛି। ଏହା କାହିଁକି ମହିଳାମାନଙ୍କ ରାଷ୍ଟ୍ରଟି ଅଟେ? ଯେହେତୁ ଏହି ରାଷ୍ଟ୍ରଟି କ୍ୟାଥୋଲିକ ମତାବଲମ୍ବୀମାନଙ୍କର ଶାସନାଧୀନରେ ଥାଇ ତଦ୍ୱାରା ଅଦ୍ୟାବଧି ପରିଚିତ ହେଉଅଛି, ସେପରି ନୁହେଁ କି? ଆଜି ଏହାର ଅବସ୍ଥାଟି କିପରି ଅଟେ? ଯୀଶୁଙ୍କ ନାମକୁ ପ୍ରକାଶ କରିବା ବିଷୟଟିକୁ ଆପଣମାନେ ସେମାନଙ୍କଠାରୁ କଦାପି ଶୁଣିନଥାନ୍ତି। ମରିୟମଙ୍କର ମହିମା ହେଉ, ମରିୟମ ତୁମେ ଈଶ୍ୱରଙ୍କ ମାତା ଅଟ, ସାଧୁ ସିସିଲି ସବୁ ପ୍ରକାର ସାଧୁଗଣ ମୃତ ସାଧୁଗଣ ଅଟନ୍ତି। ବିଗତ କିଛି ଦିନ ପୂର୍ବେ ସେମାନେ ଏହି ସ୍ଥାନରେ ସେପରି କହୁଥିବାର ଶୁଣାଯାଇଥିଲା। ଗତବର୍ଷ ମୁଁ ସିସିକୋରେ ମେକ୍ସିକୋରେ ଥିବା ସମୟରେ ସେହି ସ୍ଥାନରେ ଜଣେ ଗରିବ ମହିଳା ଆସିଥିଲେ, ଯିଏକି ଘୋଷାରୀ ହୋଇ ଚାଲୁଥିବା ଅବସ୍ଥା ସେଠାକୁ ଆସିଥିଲେ। ତାଙ୍କର ଆଣ୍ଠୁଦୟ ସେପରି ଆସିଥିବା କାରଣରୁ ସମ୍ପୂର୍ଣ୍ଣ ରୂପେ କ୍ଷତବିକ୍ଷତ ହୋଇଯାଇଥିଲା ଆଉ ସେ ଲୁଚିକରି ରହିଥିଲେ, କାନ୍ଦୁଥିଲେ ତଥା ଆପଣ ହସ୍ତଦେହକୁ ଯୋଡ଼ି ସେଠାରେ ଠିଆ ହୋଇ ରହିଥିଲେ ଆଉ ପିତା ଜଣଙ୍କ ଆପଣ କୋଳରେ ସନ୍ତାନଦୟକୁ ଧରି ତାଙ୍କ ପଛେ ପଛେ ସେଠାକୁ ଆସିଥିଲେ। ସେମାନେ ମଧ୍ୟ କାନ୍ଦୁଥିଲେ, ମାତା ଜଣଙ୍କ ମଧ୍ୟ ଯାତନାଟିକୁ ସହନ କରୁଥିଲେ, ଯେହେତୁ ସେହି କେହି ଜଣେ ମହିଳା ଯାହାକୁ ସେମାନେ ସାଧୁ ବୋଲି କହୁଥିଲେ ସେ ମୃତ୍ୟୁବରଣ କରିଥିଲେ। ସେମାନେ ସେହି ପାହାଡ଼ ଉପରେ ମୃତ ମହିଳାଙ୍କ ପ୍ରତିମୂର୍ତ୍ତିଟିକୁ ସ୍ଥାପନ କରିଥିଲେ। କେହି ଜଣେ ପ୍ରେମିକ ସେହି ମହିଳାଙ୍କୁ ହତ୍ୟା କରିଦେଇଥିଲେ ଆଉ ଯେତେବେଳେ ସେ ସେହିପରି ଭାବରେ ହତ୍ୟା କରାଯାଇଥିଲେ ସେତେବେଳେ ସେ ସେଥିପାଇଁ ସାଧୁ ବୋଲି ବିବେଚିତ ହୋଇଥିଲେ, ଯେହେତୁ ମହିଳା ଜଣକ କ୍ୟାଥୋଲିକ ସମ୍ପ୍ରଦାୟର ଥିଲେ। ତେଣୁକରି ସେ ନିଜର ପାପରୁ ମନ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ସେହି ସ୍ଥାନକୁ ଯାଉଥିଲେ ଆଉ ତାଙ୍କୁ 2 ମାଇଲ ଦୀର୍ଘ ଏକ ପଥକୁ ଆଣ୍ଠୁ ଆଣ୍ଠୁ ଯିବାକୁ ପଡୁଥିଲା। ସେହି ତୀକ୍ଷ୍ଣ ପଥର ଗୁଡ଼ିକର ଉପରେ ମନ ପଡ଼ିବା ନିମନ୍ତେ ପଶ୍ଚତାପ କରିବା ନିମନ୍ତେ ଆଣ୍ଠୁ ଯିବାକୁ ପଡ଼ିଥିଲା। ଭାଇ, ଯଦି ସେପରି କୌଣସି ପ୍ରାୟଶ୍ଚିତ ବିଷୟଟି ରହିଅଛି ଯାହାକି ମୋତେ କରିବାକୁ ଅଛି, ତେବେ ଯୀଶୁଖ୍ରୀଷ୍ଟ ବୃଥାରେ ମୃତ୍ୟୁବରଣ କରିଥିଲେ ଅନୁଗ୍ରହଟି ଦ୍ୱାରା, ତଦ୍ୱାରା ମୁଁ ପରିତ୍ରାଣ ପାଇଥିଲି ଆଉ ଅନ୍ୟ କୌଣସି ପନ୍ଥା ଦ୍ୱାରା ନୁହେଁ, ମୋ ନିଜ ଧର୍ମକ୍ରମ ଦ୍ୱାରା ମଧ୍ୟ ନୁହେଁ, କିନ୍ତୁ ଈଶ୍ୱରଙ୍କ ଇଚ୍ଛା ଦ୍ୱାରା ଏବଂ ପରମେଶ୍ୱର ଦୟା ଦ୍ୱାରା ତାହା ସମ୍ଭବ ହୋଇଅଛି। ସେହି ସାମ୍ବାଦିକଗଣ ମୋତେ ପଚାରିଥିଲେ ଏବଂ କହିଥିଲେ, ବ୍ରାହ୍ମଣ ମହାଶୟ, ସେହି ଶିଶୁ ଜଣକ ମୃତ ଶିଶୁ ସନ୍ତାନଟି ଜୀବିତ ହୋଇଯାଇଥିଲା ତଥା ଅନ୍ୟାନ୍ୟ ଅଳ୍ପ ସଂଖ୍ୟକ ଘଟଣାଗୁଡ଼ିକ ମଧ୍ୟ ସେହି ସାରା ଘଟିଥିଲା। 30,000 କ୍ୟାଥୋଲିକ ସମ୍ପ୍ରଦାୟ ଲୋକେ ନୁହେଁ, ମୁଁ ଆପଣମାନଙ୍କଠାରେ କ୍ଷମା ଯାଚନା କରେ, ଏହା ତ 20,000 ଲୋକଙ୍କର ସମୂହ ଥିଲା। ଆଫ୍ରିକାରେ 30,000 ସଂଖ୍ୟକ ଜନତା ଥିଲେ। 20,000 ସଂଖ୍ୟକ ବିଶିଷ୍ଟ କ୍ୟାଥୋଲିକ ସମ୍ପ୍ରଦାୟର ଜନବୃନ୍ଦ ଯୀଶୁଖ୍ରୀଷ୍ଟଙ୍କୁ ସେମାନଙ୍କର ବ୍ୟକ୍ତିଗତ ତାଙ୍କ ତରଫରେ ଗ୍ରହଣ କରିଥିଲେ ଆଉ ଯେତେବେଳେ ସେହି ଘଟଣାଟି ମେକ୍ସିକୋ ସହର ମଧ୍ୟ ଘଟିଥିଲା ସେତେବେଳେ ଏକାଥରକେ ଏତେ ସଂଖ୍ୟକ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ। ସୁତରାଂ ସେହି ଧର୍ମଯାଜକ ଜଣକ ସେମାନେ ତ କିଛି ବିରୋଧ କରି କହିପାରିନଥିଲେ, ଅଧିକାଂଶ ଲୋକେ ଏ ପ୍ରକାର ଗଣ୍ଡଗୋଳକୁ ଆରମ୍ଭ କରିଦେଇଥିଲେ। ଏକ ପାର୍ଶ୍ୱରେ ଅତ୍ୟଧିକ ସଂଖ୍ୟକ ଜନବୃନ୍ଦ ରହିଥିଲେ। ସୁତରାଂ ସେ ପଚାରିଥିଲେ, ବ୍ରାହ୍ମଣ ମହାଶୟ, ଆପଣ ଯାହା କିଛି କରିଥାନ୍ତି ସେହି ସମାନ ଧର କାର୍ଯ୍ୟଗୁଡ଼ିକ ଆମ ସାଧୁମାନେ ମଧ୍ୟ ଯେ କରିପାରନ୍ତି, ଏହାକୁ ଆପଣ ବିଶ୍ୱାସ କରନ୍ତି କି? ସେମାନଙ୍କର ଧର୍ମ ସିଦ୍ଧାନ୍ତକୁ ଜାଣିଥିବା କାରଣରୁ ମୁଁ କହିଥିଲି, ଯଦି ସେମାନେ ଜୀବିତ ଥାନ୍ତେ ତେବେ ନିଶ୍ଚିତ ରୂପେ ଲକ୍ଷ୍ୟ କରନ୍ତୁ ତ। ଆପଣମାନେ ଜାଣନ୍ତି, ଯେତେବେଳେ ପର୍ଯ୍ୟନ୍ତ ଆପଣ ମୃତ୍ୟୁବରଣ କରିନଥାନ୍ତି ଆପଣ କଦାପି କ୍ୟାଥୋଲିକ ସାଧୁର ପଦବୀକୁ ଲାଭ କରିପାରନ୍ତି ନାହିଁ। ତେଣୁ ସେ କହିଥିଲେ, ଆରେ ଆପଣ ତ ମୃତ୍ୟୁଭୋଗ ନ କରିବା ପର୍ଯ୍ୟନ୍ତ ସାଧୁ ହୋଇପାରନ୍ତି ନାହିଁ। ମୁଁ କହିଥିଲି, ଆପଣ କେଉଁ ପୁସ୍ତକଟି ମଧ୍ୟରୁ ଏହାକୁ ପାଠ କରିଅଛନ୍ତି? ପାଉଲ କହିଥିଲେ ଯେ ଏଫେସରେ ଥିବା ସାଧୁମାନଙ୍କ ନିମନ୍ତେ ଆଉ ଈଶ୍ୱରଙ୍କ ଦ୍ୱାରା ଯେଉଁମାନେ ଆହୁତ ହୋଇଅଛନ୍ତି ସେହି ସମସ୍ତ ସାଧୁଗଣଙ୍କୁ ଯେଉଁମାନେ କି ଏଫେସରେ ଅଛନ୍ତି ସେ ଆପଣଙ୍କ ଚିଠାଟିକୁ ପାଠ କରୁଥିଲେ ଆଉ ସାଧୁଗଣ ସେହି ଅନ୍ୟ ଏକ ସ୍ଥାନ ଗାଲାତିରେ ଥିଲେ ଆଉ ରୋମରେ ରହିଥିବା ତଥା ଅନ୍ୟାନ୍ୟ ସ୍ଥାନମାନଙ୍କରେ ବାସ କରୁଥିବା ସାଧୁଗଣଙ୍କ ଉଦ୍ଦେଶ୍ୟରେ। ସାଧୁଗଣ ସେମାନେ ତ ପବିତ୍ରକୃତ ହୋଇଥିବା ଲୋକେ ଅଟନ୍ତି। ଏହା ସମ୍ବନ୍ଧରେ ଆଉ କ'ଣ କହିବାର ଅଛି? ସେ କହିଥିଲେ ବର୍ତ୍ତମାନ ନିଶ୍ଚିତ ରୂପେ ଆମମାନଙ୍କୁ ବାଇବଲ ବାକ୍ୟ ଉପରେ ଯୁକ୍ତିତର୍କ କରିବା ନ୍ୟାୟ ସଙ୍ଗତ ନୁହେଁ ଯେହେତୁ ଆମମାନଙ୍କ ମଣ୍ଡଳୀଟି ଅଟୁ ସୁତା ମଣ୍ଡଳୀ ଯାହା କିଛି କହିଥାଏ ତାହା ସବୁକିଛି ଅଟେ କାରଣ ବାଇବଲ ଯେ କ'ଣ କହିଥାଏ ତାହାକୁ ଆମେ ଗୁରୁତ୍ୱପୂର୍ଣ୍ଣ କରିନଥାଉ ଏହା ତ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟଟି ଅଟେ ଯେ ଯାହାକି ମଣ୍ଡଳୀ କହିଥାଏ ତତ୍ପର ସେ ପଚାରିଥିଲେ ଯେ କ୍ୟାଥୋଲିକ ମଣ୍ଡଳୀ ବିଷୟରେ ଆପଣଙ୍କ ମତାମତ ବି କିପରି ଅଟେ ମୁଁ କହିଥିଲି ଯେ ଆପଣ ଯେ ମୋତେ ସେପରି ଏକ ପ୍ରଶ୍ନଟି ପଚାରନ୍ତୁ ସେପରି ମୁଁ ଇଚ୍ଛା ରଖିନଥିଲି ଯେହେତୁ ଆପଣ ମୋତେ ପଚାରିଅଛନ୍ତି ତେଣୁ କହି ବର୍ତ୍ତମାନ ମୁଁ ଆପଣଙ୍କୁ ସତ୍ୟ କଥାଟି କହିବା ନିମନ୍ତେ ଯାଉଅଛି କହିଥିଲେ ଅବଶ୍ୟ ଆପଣ ଯେ ମୋତେ ସତ୍ୟ କଥାଟି କହିବେ ତାହା ତ ମୁଁ ଇଚ୍ଛା କରିଥାଏ ମୁଁ କହିଥିଲି ମୁଁ ଜାଣିବାରେ ଆଧ୍ୟାତ୍ମିକବାଦର ସର୍ବଶ୍ରେଷ୍ଠ ନମୁନାଟି ଅଟେ ସେ ପଚାରିଥିଲେ ଆପଣ କିପରି ଭାବରେ ଏହାକୁ କହିପାରନ୍ତି ମୁଁ କହିଥିଲି ଯେକୌଣସି ମତବାଦ ଯାହାକି ମୃତମାନଙ୍କ ସହିତ ମଧ୍ୟସ୍ଥତା କରିଥାଏ ତାହା ଆଧ୍ୟାତ୍ମିକବାଦର ଏକ ନମୁନା ଅଟେ ମୁଁ କହିଥିଲି ଯଦି ସେହି ସାଧୁ ଜଣକ ମୃତ୍ୟୁ ଲାଭ କରିବା ପରେ ପୁନଶ୍ଚ କଥାବାର୍ତ୍ତା କରିପାରିଥାନ୍ତି ତେବେ ସେ ତ ନରକରେ ଅଛନ୍ତି ଯେହେତୁ ସେମାନେ ଯେଉଁମାନେ କି ଜୀବନ ଯାତ୍ରାଟିକୁ ଶେଷ କରି ସାରିଅଛନ୍ତି ମୋର ବାଇବଲ କହିଥାଏ ଯେ ସେମାନେ କଦାପି ଫେରି ଆସିପାରନ୍ତି ନାହିଁ ଏହା ହିଁ ସତ୍ୟ କଥାଟି ଅଟେ ଆଉ ମୁଁ କହିଥିଲି ଯେ ଏହା ଯଦି ସେପରି କିଛି ଅଟେ ଯଦି ସେ ସାଧୁ ଜଣକ ଥିଲେ ତେବେ ଏହା ତ ଶୟତାନ ହିଁ ଅଟେ ଯିଏକି ସାଧୁ ପରି କଥାବାର୍ତ୍ତା କରୁଅଛି ମାତ୍ର କଦାଚିତ ଏହା ତ ସାଧୁ ଜଣକ ନୁହନ୍ତି ସୁତରାଂ ସେ କହିଥିଲେ ତେବେ ବର୍ତ୍ତମାନ କେବଳ କିଛି ସମୟ ନିମନ୍ତେ କେବଳ ନିରବ ରହନ୍ତୁ ସେ କହିଥିଲେ ଆପଣମାନେ ମଧ୍ୟ ତ ମୃତ ବ୍ୟକ୍ତି ସହିତ ମଧ୍ୟସ୍ଥତା କରିଥାନ୍ତି ମୁଁ ପଚାରିଥିଲି ଏପରି କେଉଁ ସ୍ଥାନରେ ଅଛି ସେ କହିଥିଲେ ଯୀଶୁଖ୍ରୀଷ୍ଟ ତ ମରିଯାଇଥିଲେ ମୁଁ କହିଥିଲି କିନ୍ତୁ ସେ ତ ପୁନରୁତ ହୋଇଥିଲେ ସେ ତ ମୃତ ନୁହନ୍ତି କିନ୍ତୁ ସେ ତ ଜୀବିତ ଅଟନ୍ତି ମଧ୍ୟସ୍ଥତା କାର୍ଯ୍ୟଟିକୁ ସମ୍ପନ୍ନ କରିବା ନିମନ୍ତେ ସେ ଜୀବିତ ଅଟନ୍ତି ସେ ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟରେ କେବଳ ଏକମାତ୍ର ମଧ୍ୟସ୍ଥ ଅଟନ୍ତି ଆମ୍ଭେ ସିଏ ଅଟୁ ଯିଏକି ମୃତ ହୋଇଥିଲୁ ଏବଂ ପୁନଶ୍ଚ ଜୀବିତ ମଧ୍ୟ ହେଲୁ ଆଉ ଦେଖ ଆମେ ଯୁଗେ ଯୁଗେ ଜୀବିତ ଅଟୁ ପୁଣି ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର କଞ୍ଚି ରହିଅଛି ଆଉ ଯେ କେହି ଇଚ୍ଛା କରେ ସେ ଆସୁ ଏବଂ ବିନା ମୂଲ୍ୟରେ ଜୀବନର ସ୍ରୋତରୁ ପାନ କରୁ ଆରେ ବା ତାହା ତ ଆମମାନଙ୍କ ଈଶ୍ୱର ଅଟନ୍ତି ସେ ତ ଆମମାନଙ୍କ ଈଶ୍ୱର ଅଟନ୍ତି ଆଉ ଧାର୍ମିକ ବଂଶଟିର ପ୍ରାୟତଃ ଲୋପ ପାଇବାକୁ ଯାଉଅଛି ଲୋକମାନଙ୍କ ନିକଟରେ ଏସବୁ ବିଷୟ ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରନ୍ତୁ ବାଇବଲ ମାର୍ଗ ଉପରକୁ ଫେରିଯାଇ ଯଥାବିଧି ଚାଲିବା ନିମନ୍ତେ ଲୋକମାନଙ୍କୁ ପରାମର୍ଶ ଦିଅନ୍ତୁ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ କହନ୍ତୁ ଲୋକମାନଙ୍କୁ ସେପରି ବିଷୟ ସମ୍ବନ୍ଧରେ ପରାମର୍ଶ ଦିଅନ୍ତୁ ମାତ୍ର ସେମାନଙ୍କ ମଣ୍ଡଳୀ ତ ଏହାକୁ ବିଶ୍ୱାସ କରିନଥାଏ ତେଣୁ ଈଶ୍ୱରଙ୍କ ନିମନ୍ତେ ସେମାନେ ଯାରଜ ସନ୍ତାନଗଣ ଅଟନ୍ତି ବାଇବଲ ତ କହିଥିଲା ଯେ ଆମ୍ଭେମାନେ ଯଦି ତାରଣାକୁ ସହନ କରି ନପାରୁ ଆଉ କଷ୍ଟଗୁଡ଼ିକୁ ନିନ୍ଦାର କଥାଗୁଡ଼ିକୁ ପରିହାସ ଗୁଡ଼ିକୁ ଏବଂ ଅତ୍ୟଧିକ ଧାର୍ମିକ ମାନ ଲୋକ ଏପରି ଅନେକ ଗୁଡ଼ିଏ ପରିହାସଜନକ କଥାଗୁଡ଼ିକ ଯଦି ସହନ କରି ନପାରୁ ଯଦି ଆପଣମାନେ ଏହାକୁ ସହନ କରି ନପାରନ୍ତି ତେବେ ଆପଣମାନେ ଯାରଜ ସନ୍ତାନ ଅଟନ୍ତି କିନ୍ତୁ ଈଶ୍ୱରଙ୍କ ସନ୍ତାନଗଣ ନୁହନ୍ତି ଏହା ହିଁ ବାଇବଲ ପ୍ରକାଶ କରି କହିଥାଏ ମୋତେ ଅତ୍ୟଧିକ ଧାର୍ମିକ ମାନା ବ୍ୟକ୍ତି ବୋଲି କହିଥାନ୍ତି ଆଉ ଯଦି ଆପଣମାନେ ଚାହାନ୍ତି ସେପରି ପଦବୀ ଦେଇ ଡାକିପାରନ୍ତି ମଧ୍ୟ ତେଣୁ ଯାହା କିଛି କରନ୍ତୁ ଆପଣମାନେ ସେପରି ସଂଜ୍ଞା ଦେଇ ଡାକିପାରନ୍ତି ତଥାପି ଯେତେବେଳେ ପର୍ଯ୍ୟନ୍ତ ମୋର ହୃଦୟଟି ଈଶ୍ୱର ସହିତ ପବିତ୍ର ଭାବେ ରହିଅଛି ଆଉ ମୋର ଅନୁଭୂତିଟି ଈଶ୍ୱର ବାକ୍ୟ ସହିତ ସମପକ୍ଷ ରହିଥାଏ ସେତେବେଳେ ପର୍ଯ୍ୟନ୍ତ ମୁଁ ନିଶ୍ଚନ୍ଦ ରୂପେ ସେହି ଯୋଗ୍ୟ ନିର୍ଦ୍ଦେଶିତ ପଥଗୁଡ଼ିକରେ ଯଥେଷ୍ଟ ରୂପେ ଗମନାଗମନ କରୁଅଛି ଆଜ୍ଞା ତାହା ହିଁ ଅଟେ ତାହା ହିଁ ଯାହାକି ଆମମାନେ ବିଶ୍ୱାସ କରିଥାଉ ତାହା ହିଁ ଜୀବିତ ଈଶ୍ୱରଙ୍କ ବାସ୍ତବିକ ମଣ୍ଡଳୀଟି ଅଟେ ଯାହାକି ଈଶ୍ୱର ତତ୍ତ୍ୱ ଜ୍ଞାନର ସୃଷ୍ଟ ହୋଇନଥାଏ ଏହା ତ ମନୁଷ୍ୟଗତ ଜ୍ଞାନ ବିଶିଷ୍ଟ ଚିନ୍ତାଧାରାରେ ଉତ୍ପନ୍ନ ହୋଇନଥାଏ ମାତ୍ର ତାହା ତ ଯୀଶୁଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର ଅଟନ୍ତି ପ୍ରକାଶର ଏହି ତତ୍ତ୍ୱଜ୍ଞାନ ମଧ୍ୟରୁ ନିର୍ଗତ ହୋଇଥାଏ ସୁତରାଂ ଯେହେତୁ କି ବ୍ୟାପ୍ଟିଷ୍ଟ ମଣ୍ଡଳୀଟି କିମ୍ବା ମେଥଡିଷ୍ଟ ମଣ୍ଡଳୀଟି ମୋତେ ଏପରି କିମ୍ବା ସେପରି ବିଷୟଟିଏ ଶିକ୍ଷା ଦେଇଅଛି ତେଣୁକରି ଯଦି ମୁଁ ସେହି ଜ୍ଞାନ ବିଶିଷ୍ଟ ଚିନ୍ତାଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା ଯଦି ସେପରି ବିଷୟଟିକୁ କାର୍ଯ୍ୟକାରୀ କରିଥିଲି ଆଉ ଯେତେବେଳେ ମୁଁ ଏହି ବାଇବଲକୁ ଶ୍ରବଣ କରିଥାଏ ଯଦି ବାଇବଲଟି ଯଦି ମୁଁ ପିତା ପୁତ୍ର ଏବଂ ପବିତ୍ର ଆତ୍ମା ନାମରେ ଅବତୀତ ହୋଇଥିଲି ଆଉ ଏହି ବାଇବଲ ପାଠ କରିଥାଏ ତଥା ଜନୈକ ପ୍ରଚାରକ ଯଦି ମୋତେ କହିଥିଲେ ଯେ ବାଇବଲ କୌଣସି ଜଣେ ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ବ୍ୟତୀତ ଅନ୍ୟ କୌଣସି ନାମରେ ବାପ୍ତିତ ହୋଇନାହାନ୍ତି ଆଉ ମୁଁ ତ ଏହାକୁ ପାଠ କରିଥାଏ ଆଉ ତାହା ଯେ ସତ୍ୟ କଥା ଥିଲା ଏହାକୁ ମଧ୍ୟ ମୁଁ ଦେଖିଥିଲି ତେବେ ମୁଁ ଯଥାଶୀଘ୍ର ପାରୁପର୍ଯ୍ୟନ୍ତ ସେପରି ଏକ ଜଳ ଦୀକ୍ଷାକୁ ଗ୍ରହଣ କରିବି ଆଜ୍ଞା ତାହା ହିଁ ଅଟେ ଏହି ଜଣେ ଯଦି ମୋତେ ଏପରି କହିଥିଲେ ଯୀଶୁଖ୍ରୀଷ୍ଟରେ ଅତି ମହାନ ସୁସ୍ଥତା ପ୍ରଦାନକାରୀ ବ୍ୟକ୍ତି ଥିଲେ ଆଉ ମୋର ମଣ୍ଡଳୀ ମୋତେ କହିଥିଲା ଆଶ୍ଚର୍ଯ୍ୟକ୍ରମ ଗୁଡ଼ିକ କରିବାର ଦିନଗୁଡ଼ିକ ଗତ ହୋଇଯାଇଅଛି ତଥାପି ମୋତେ ତ ସୁସ୍ଥ ଲାଭ କରିବାକୁ ଆବଶ୍ୟକ ରହିଥିଲା ତେଣୁ ମୁଁ ଯେପରି ସକ୍ଷମ ହୋଇପାରିଥିଲି ସେପରି ଯଥାଶୀଘ୍ର ସୁସ୍ଥତା ଲାଭ କରିବା ନିମନ୍ତେ ବେଦି ନିକଟକୁ ଦୌଡ଼ିଯିବି ମୁଁ ସେପରି ଅବଶ୍ୟ କରିବି ଯଦି ମୁଁ ପ୍ରଚାରକ ଥିଲି ଆଉ ଜଣେ ମହିଳା ପ୍ରଚାରିକାଙ୍କୁ ମୋର ପ୍ରଚାର ମଞ୍ଚଟି ଉପରେ ଦେଖୁଥିଲି ଆଉ ମୁଁ ବାଇବଲ ମଧ୍ୟ ଲକ୍ଷ୍ୟ କରିଥିଲି ତଥା ମହିଳାମାନଙ୍କୁ ପ୍ରଚାର କରିବା ଯେ ଉଚିତ ନୁହେଁ ଏପରି ଏକ ବିଷୟକୁ ପାଠ କରିଥିଲି ତେଣୁ ମୁଁ ସେହି ସ୍ଥାନରୁ ଯଥାଶୀଘ୍ର ତାହାକୁ ବାହାର କରିଦେବି ଯଦ୍ୟପି ଏହା ମୋର ପ୍ରସ୍ତାବରେ ମୋ ପାଇଁ କ୍ଷତିକାରକ ବୋଲି ମଧ୍ୟ ହୋଇଥାଏ ନା କାହିଁକି ତଥାପି ମୁଁ ସେପରି ହିଁ କରିବି ମନେ ରଖିଥାନ୍ତୁ ଆଜି ଭଉଣୀ ରାଇଟ୍ ଯେଉଁ ସ୍ଥାନରେ ବସି ଅଛନ୍ତି ପଛରେ ଠିକ୍ ସେହି ସ୍ଥାନରେ ବସିବା ସମୟରେ ରାତ୍ରି କାଳରେ ଜଣେ ମହିଳା ମୁଁ ସେପରି ପ୍ରଚାର କରୁଥିବା କାରଣରୁ ମୋତେ ପ୍ରାୟ ବାହାରକୁ ଧକ୍କା ଦେଇ ବାହାର କରି ମୋତେ ପ୍ରାୟ ଚାଲି ଆସିଥିଲେ ଆଜ୍ଞା ସେପରି ଥିଲା ମୁଁ କହିଥିଲି ଆପଣ ନିଜ ପୁରାତନ ବିଚାରଧାରାକୁ ଘୋଷାରି କରି ମୋର ମଣ୍ଡଳୀକୁ ଆସିପାରନ୍ତି ନାହିଁ ସେମାନେ ଯେତେବେଳେ ପରିଧାନ କରିଥାନ୍ତି କିମ୍ବା ସେମାନେ ପରିଧାନଟିକୁ ଛୋଟ କରି କାଟି ଦେଇଥାନ୍ତି ଆଉ ଅତି ଅଶୋଭନୀୟ କଦର୍ଯ୍ୟାକୃତିରେ ଦେଖାଯାଉଥିବା ସେହି ପରିଧାନଗୁଡ଼ିକ ଯଦ୍ୱାରା ସେମାନେ ଶରୀରର ଅଧିକାଂଶ ବିଷୟ ବାହାରକୁ ଅତି ପରିଷ୍କାର ପାଇଁ ଦେଖାଯାଉଥାଏ ମୁଁ କହିଥିଲି ଯେ ଯଦି ସେମାନେ ସେପରି ଅଶୋଭନୀୟ ପୋଷାକଗୁଡ଼ିକୁ ପିନ୍ଧି ମୋର ମଣ୍ଡଳୀ ମଧ୍ୟ ଆସନ୍ତି ତେବେ ମୁଁ ସେମାନଙ୍କୁ ବାହାର କରିଦେବି ଆଉ ଯଦି କେହି ଜଣେ ସେପରି ଅଯୋଗ୍ୟ ଧରଣର ଆଚରଣ ବିଶିଷ୍ଟ ମହିଳା ଜଣକ ଏହି ସ୍ଥାନରେ ଥିଲେ ଆଉ ସେ ଜଣେ ଅତି ଦୁଃଶାସିକ ସ୍ୱଭାବ ବିଶିଷ୍ଟ ମହିଳା ଜଣକ ଥିଲେ ଆଉ ଏହି ଘଟଣାର କିଛି ଦିନ ତାରେ ସେ ମୃତ୍ୟୁବରଣ କରିଥିଲେ ଆଉ ମରିବାକୁ ଯାଉଥିବା ଅବସ୍ଥାରେ ସେ ମୋତେ ଡକାଇ ପଠାଇଥିଲେ ସେ ତ ଜଣେ କ୍ୟାଥୋଲିକ ମତାବଲମ୍ବୀ ମହିଳା ଜଣକ ଥିଲେ ସେ ଚାଲି ଆସିଥିଲେ ଓ ସେହି ସ୍ଥାନରେ ବସି ପଡ଼ିଥିଲେ ସୁତରାଂ ମୁଁ ସେହି ପଛରେ ପଡ଼ିଥିବା ସ୍ଥାନଗୁଡ଼ିକୁ ଅନାଇଥିଲି ଓ ସେହି ସ୍ଥାନରେ ବସିଥିବା ଅବସ୍ଥାରେ ତାଙ୍କୁ ବାକ୍ୟବିଧ କରିଥିଲି ଯେତେବେଳେ କି ଅନ୍ୟମାନେ ଗୀତଗାନ କରୁଥିଲେ ମୁଁ ମୋର କୋଟ୍ଟିକୁ ଖୋଲି ପକାଇଥିଲି ଓ ସେ ବସିବା ସ୍ଥାନକୁ ମୁଁ ଚାଲି ଯାଇଥିଲି ଏବଂ ତାଙ୍କର ଦୁଇ କାନ୍ଧ ଚତୁର୍ପାର୍ଶ୍ୱରେ ବେଷ୍ଟନ କଲା ଭଳି ସେ କୋଟ୍ଟିକୁ ତାଙ୍କୁ ଘୋଡ଼ାଇ ଦେଇଥିଲି ତତ୍ପରେ ମୁଁ କହିଥିଲି ମହାଶୟା ଆପଣ ଯଦି ପ୍ରକୃତ ଜଣେ ସେବା କରିବାକୁ ଆସିଥାନ୍ତି ତେବେ ଯେତେବେଳେ ପର୍ଯ୍ୟନ୍ତ ଆପଣ ଈଶ୍ୱରଙ୍କ ଭଜନାଳୟ ଅଛନ୍ତି ସେତେବେଳେ ପର୍ଯ୍ୟନ୍ତ ଏହି କୋଟ୍ଟିକୁ ପରିଧାନ କରି ରହନ୍ତୁ ଲକ୍ଷ୍ୟ କରନ୍ତି ତ ଅବଶ୍ୟ ସେ ତ କ୍ରୋଧରେ ଜର୍ଜରିତ ହୋଇଯାଇଥିଲେ ଏବଂ ପାଦକୁ ଶସ୍ତ୍ର ସହିତ କଚାଡ଼ି ବାହାରି ଯାଇଥିଲେ ଓ ସେ ଓଠଗୁଡ଼ିକୁ ଉନ୍ମୁକ୍ତ କରି କିଛି କହିଲା ପରେ ତତ୍ପରେ ସେ ଭଜନାଳୟ ମଧ୍ୟରୁ ବାହାରି ଯାଇଥିଲେ ଆଉ ସେ କହିଥିଲେ ଯେ ଯଦି ସେ ଏପରି ଏକ ଧର୍ମକୁ ବିଶ୍ୱାସ କରୁଅଛନ୍ତି ଯେ ମୁଁ ମୋର ଗାଈକୁ ମଧ୍ୟ ସେପରି ଏକ ଧର୍ମ ଅନୁସରଣ କରିବା ନିମନ୍ତେ କଦାପି ସୁଯୋଗ ଦେବି ନାହିଁ ମୁଁ କହିଥିଲି ବ୍ୟସ୍ତ ହୁଅନ୍ତୁ ନାହିଁ ସେ ତ କଦାପି ତାହା ଗ୍ରହଣ କରିବ ନାହିଁ ତତ୍ପରେ ଆମେ ତମ୍ବୁ ଆରାଧନା ପାଇଁ ଆୟୋଜନ କରୁଥିଲୁ ଆଉ ସେତେବେଳେ ସେ ମରିବାକୁ ଯାଉଥିଲେ ସେତେ ସମୟରେ ମୋତେ ଆସିବା ନିମନ୍ତେ ମୋ ନିକଟକୁ ବାର୍ତ୍ତା ପଠାଇଥିଲେ ସେ ତ ହୃଦରୋଗ ଆକ୍ରାନ୍ତ ଥିଲେ ଆଉ ସେ ମରିବାକୁ ଯାଉଥିଲେ ତାଙ୍କ ପ୍ରତି ମୋ ପାଖକୁ ଆସିଥିଲେ ଆଉ ସେ କହିଥିଲେ ଶୀଘ୍ର ଆସନ୍ତୁ ଆଉ ସେତେବେଳେ ମୁଁ ଉପାସନ କାର୍ଯ୍ୟ ମଧ୍ୟରେ ବ୍ୟସ୍ତ ରହିଥିଲି ଜଣେ ହୃଷ୍ଟପୃଷ୍ଟ ଦୀର୍ଘକାୟ ବ୍ୟକ୍ତି ଜଣକ ଦ୍ୱାରଦେଶରେ ଠିଆ ହୋଇଥିଲେ ଆଉ ମୋ ପାଇଁ ଅପେକ୍ଷା କରୁଥିଲେ ଆଉ ମୁଁ ଯଥାଶୀଘ୍ର ଯାଇଥିଲି ମୁଁ ମୋର ମୋଟର ଯାନଟିକୁ ବାହାରକୁ କାଢ଼ିଥିଲି ଆଉ ସେଟାକୁ ଅତିଶୀଘ୍ର ଯାଇଥିଲି ଆଉ ଯେତେବେଳେ ମୁଁ ସେଠାକୁ ଯାଇଥିଲି ସେଠାରେ ସେହି ପୁରାତନ ନର୍ସକୁ ସେଠାରେ ଦେଖା ପାଇଥିଲି ଯିଏକି ଅଦ୍ୟାବଧି ସେହି ହାୱାର୍ଡ ପାର୍କ ଅଞ୍ଚଳରେ ରହୁଅଛନ୍ତି ସେ କହିଥିଲେ ଆଚାର୍ଯ୍ୟ ଆସିବାର କିଛି ଆବଶ୍ୟକତା ନାହିଁ ତାହା ତ ବିଗତ 20 ବର୍ଷ ଘଟଣାଟି ଅଟେ ହୋଇପାରେ ତାଠାରୁ ମଧ୍ୟ କିଛି ଅଧିକ ସମୟ ଘଟଣାଟି ହୋଇପାରେ ଆଉ ସେ କହିଥିଲେ ଯେ ସେ ତ ବର୍ତ୍ତମାନ ମୃତ ଅଟନ୍ତି କହିଥିଲେ ସେ ପ୍ରାୟ 3 ମିନିଟ୍ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି ତତ୍ପରେ କହିଥିଲେ ସେ ଆପଣଙ୍କୁ ଦେଖିବା ନିମନ୍ତେ ସଶବ୍ଦ ସହିତ ଉଚ୍ଚସ୍ତରରେ ଚିତ୍କାର କରିଥିଲେ କହିଥିଲେ ମୁଁ ଆପଣ ନିମନ୍ତେ ସମାଚାରଟିଏ ରଖିଅଛି ପଚାରିଥିଲି କିପରି ସମାଚାରଟିଏ କହିଥିଲେ ସେହି ପ୍ରଚାରକୁ କହିବେ ସେ କଥାଟି ଯାହାକି ମୁଁ ତାଙ୍କୁ କହିଥିଲି ଦୟାକରି ମୋତେ ସେଥିପାଇଁ କ୍ଷମା କରିଦେବେ ମୁଁ ତାଙ୍କୁ ଦେଖିବା ନିମନ୍ତେ ଉକ୍ତ ଚିକିତ୍ସାଳୟ ପ୍ରକୋଷ୍ଠ ମଧ୍ୟକୁ ଯାଇଥିଲି ରୂପବତୀ ମହିଳା ଜଣକ ଥିଲେ ଆଉ ସେ ଅତି ଯନ୍ତ୍ରଣା ପାଇଥିଲେ ତାଙ୍କ ନାକ ଚର୍ମ ଉପରେ ଏକ କ୍ଷୀଣ ଦାଗଟିଏ ଉଭରି ଉଠିଥିଲା ତଥାପି ସେ ସୁନ୍ଦର ଦେଖାଯାଉଥିଲେ ଆଉ କ୍ରମପରିସ୍ଥ ଦାଗଗୁଡ଼ିକ ଯେପରି ବହୁ ପୂର୍ବରୁ ସେହି ସ୍ଥାନରେ ସୃଷ୍ଟି ହୋଇଥିଲା ଏପରି ଅନୁମାନ ହେଉଥିଲା ଆଉ ତାଙ୍କ ଚକ୍ଷୁଦୟ ସମ୍ପୂର୍ଣ୍ଣ ରୂପେ କରୋଡ଼ରେ ମଧ୍ୟକୁ ପ୍ରବେଶ କରିଯାଇଥିଲା ଏବଂ ପ୍ରାୟ କିଛି କାଂଶରେ ଅଧକଲାବସ୍ଥା ରହିଥିଲା ଅବଶ୍ୟ ତାଙ୍କର ଅନ୍ତନାଡ଼ିଗୁଡ଼ିକ ଏବଂ ଗୁର୍ଦ୍ଦାଗୁଡ଼ିକ ସ୍ଥାନାନ୍ତରିତ ହୋଇସାରିଥିଲା ଏବଂ ପ୍ରାୟ ସେପରି ଭାବରେ ତାଙ୍କ ଶଯ୍ୟାର ଚତୁର୍ପାଶ୍ୱରେ ବାଷ୍ପ ଖାଇ ହୋଇ ରହିଯାଇଥିଲା ଆଉ ତାଙ୍କ ପତି ଜଣଙ୍କ ମୁହଁକୁ ଏକ ଲୟରେ ଚାହିଁଥିଲେ ଆଉ କହିଥିଲେ ଭାଇ ବ୍ରହ୍ମାମ ଟିକେ ପ୍ରାର୍ଥନା କରି ଦିଅନ୍ତୁ ଯେହେତୁ ସେ ଆପଣଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଶେଷ ସୁଦ୍ଧା ଚେଷ୍ଟା କରୁଥିଲେ ମୁଁ କହିଥିଲି ବର୍ତ୍ତମାନ ପ୍ରାର୍ଥନା କରିବାଟା ତାଙ୍କ ନିମନ୍ତେ କୌଣସି ପ୍ରକାର ସାହାଯ୍ୟ କରିପାରିବ ନାହିଁ ଗଛଟି ଯେପରି ଭାବେ ଢଳି କରି ରହିଥାଏ ଠିକ୍ ସେହିପରି ଭାବରେ ତାହାକୁ ତଳ ପଡ଼ିଥାଏ ବୁଝିଲେ ତ ଭ୍ରାନ୍ତ ହୁଅ ନାହିଁ ଈଶ୍ୱର ବିଦ୍ରୁପର ପାତ୍ର ନୁହନ୍ତି କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ ଏହା ଯେ କିପରି ଏକ ବିଷୟ ଅଟେ ତାହାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି ବର୍ତ୍ତମାନ କିପରି ଘଟଣାଟି ଘଟିଥିଲା ସେପରି ମରିବାକୁ ଉଦ୍ୟତ ମହିଳା ଆଡ଼କୁ ଦୃଷ୍ଟିପାତ କରନ୍ତୁ ସେହି ମହିଳା ଜଣକ ଯିଏକି ଆପଣ ସମ୍ବନ୍ଧରେ ଜୀବନ କାଳକୁ ସହଗାନକାରୀ ମହିଳାଟି ରୂପେ ବ୍ୟତୀତ କରିଥିଲେ ତାଙ୍କ କନ୍ୟାଟି କିପରି ସମାବିଷ୍ଟ ହୋଇପାରିଥିଲେ ଗୋଟିଏ ଶବ୍ଦ ସୃଷ୍ଟି ହୋଇଥିବା କରି ସୁସ୍ଥ ଶବ୍ଦ ଧ୍ୱନି ରୂପେ ପରିଚିତ କନ୍ୟାଟିର ଝିଅଟି କିପରି ସମାବିଷ୍ଟ ହୋଇଅଟେ ରକ୍ ଆଣ୍ଡ ରୋଲ୍ ନାଚ କରୁଥିବା ଏକ କିଶୋରୀ ଜଣକ ଅଟେ ତାଙ୍କର କନ୍ୟାଟି କିପରି ସମାବିଷ୍ଟ ହେବାକୁ ଯାଉଅଛି ଓହୋ ଏହା ଏପରି ଏକ ବିଷୟଟି ଅଟେ ଧାର୍ମିକ ଗଣର ବିଜେଡି ପ୍ରତି ନିରୀକ୍ଷଣ କରନ୍ତି କି ବ୍ୟାପ୍ଟିଷ୍ଟ ମତାବଲମ୍ବୀ ଗଣ ଆପଣମାନଙ୍କ ଅବସ୍ଥା ପ୍ରତି ଦୃଷ୍ଟିପାତ କରନ୍ତୁ କିଛି କ୍ଷଣ ନିମନ୍ତେ ଆପଣମାନେ ନିଜର ପୂର୍ବାବସ୍ଥା ଫେରି ଯାଆନ୍ତୁ ଜନ୍ ସ୍ମିଥ୍ ଆପଣଙ୍କ ସ୍ଥାପନକର୍ତ୍ତାଙ୍କ ଆଡ଼କୁ ଫେରି ଯାଆନ୍ତୁ ଆପଣମାନେ ବ୍ୟାପ୍ଟିଷ୍ଟ ମତାବଲମ୍ବୀ ସେପରି କରନ୍ତୁ କାରଣ ଯେତେବେଳେ ସେ ପ୍ରାର୍ଥନା କରିଥିଲେ ଆପଣ ଲୋକମାନଙ୍କ ଅପରାଧ ଗୁଡ଼ିକ ନିମନ୍ତେ ପ୍ରାର୍ଥନା କରିଥିଲେ ସେ କାନ୍ଦିବା ପର୍ଯ୍ୟନ୍ତ ଅବିରତ ଭାବେ ପ୍ରାର୍ଥନା କରି ଚାଲିଥିଲେ ଆଉ ସେ ଏପରି ଭାବରେ କ୍ରନ୍ଦନ କରିଥାଏ ପ୍ରାର୍ଥନା କରିଥିଲେ ଯେ ତାଙ୍କ ଚକ୍ଷୁତ ଫୁଲି ଯାଇ ବନ୍ଦ ହୋଇଯାଇଥିଲା ଆଉ ମେଜ ଉପରେ ପ୍ରସିଦ୍ଧ ଅବସ୍ଥାରେ ତାଙ୍କ ପତ୍ନୀ ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିଥିଲା ଆଉ ଏଠାରେ ଉପସ୍ଥିତ ରହିଥିବା ମେଥଡିଷ୍ଟ ମତାବଲମ୍ବୀ ଗଣ ଆପଣ ମଧ୍ୟ ସେପରି ଅଟନ୍ତି ଆପଣମାନଙ୍କର ନାକରେ ଅଳଙ୍କାର ଗୁଡ଼ିକୁ ପରିଧାନ କରି ଆପଣମାନଙ୍କ କର୍ଣ୍ଣ ଗୁଡ଼ିକରେ ଆଭୂଷଣ ଗୁଡ଼ିକୁ ପରିଧାନ କରିଥାନ୍ତି ଏବଂ ଶୈତାନ ନିମନ୍ତେ ବ୍ୟବହୃତ ହେଉଥିବା ଏକ ଜିନ୍ ପରି ଦେଖାଯାଇଥାନ୍ତି ଆଉ ସେଗୁଡ଼ିକୁ ବ୍ୟବହାର କରି ଅଧିକ ବସ୍ତ୍ର ଗୁଡ଼ିକୁ ପିନ୍ଧି ଏବଂ ସେପରି ଅଶୋଭନୀୟ ପରିଧାନ ଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା ବାହାରକୁ ଭ୍ରମଣ କରିବା ଉଦ୍ଦେଶ୍ୟରେ ବାହାରି ଯାଇଥାନ୍ତି ଯେତେବେଳେ କି ସେହି ବୟସ୍କ ବ୍ୟକ୍ତି ଜଣକ ଜନ୍ ସ୍ମିଥ୍ ମେଥଡିଷ୍ଟ ମଣ୍ଡଳୀର ଜନୈକ ପ୍ରାଚୀନ ଆପଣ 85 ବର୍ଷ ବୟସରେ ମୃତ୍ୟୁଭୋଗ କରିବା ପୂର୍ବେ 4 ଘଣ୍ଟା ସମୟ ଧରି ଏକ ଛୋଟ ସନ୍ଦେଶଟିଏ ପ୍ରଚାର କରିଥିଲେ ସେମାନେ ତାଙ୍କୁ ସାହାରା ଦେଇ ପ୍ରଚାର ମଞ୍ଚ ଉପରକୁ ନେଇ ପଠାଇ ଦେଇଥିଲେ ଆଉ ତାଙ୍କର ଶେଷ ବାକ୍ୟଗୁଡ଼ିକ ଏପରି ଥିଲା ସେ କହିଥିଲେ ମେଥଡିଷ୍ଟ ମଣ୍ଡଳୀର ଆଚାର ବ୍ୟବହାର ନିମନ୍ତେ ମୁଁ ଅତ୍ୟନ୍ତ ବ୍ୟଥିତ ଅଟେ କହିଥିଲେ ଏପରିକି ମେଥଡିଷ୍ଟ ମଣ୍ଡଳୀର କନ୍ୟାଗଣ ଆପଣଙ୍କ ଅଙ୍ଗୁଳି ଗୁଡ଼ିକରେ ସ୍ୱର୍ଣ୍ଣ ନିର୍ମିତ ଅଙ୍ଗୁଳିଆ ଗୁଡ଼ିକୁ ପରିଧାନ କରୁଅଛନ୍ତି ଆଉ ଗାୟକ ଦଳରେ ଅଧିକ ବସ୍ତ୍ର ଗୁଡ଼ିକୁ ପରିଧାନ କରି ଗୀତ ଗାନ କରୁଥିବା ବିଷୟରେ ଦେଖି ବର୍ତ୍ତମାନ ସେ ଆଉ କଣ ବା କହିନଥାନ୍ତେ ତୁମେମାନେ ତ ଉତ୍ତମ ରୂପେ ଦୌଡ଼ିଥିଲ ମାତ୍ର କଣ ହୋଇଯାଇଥିଲା ଆପଣମାନେ ତ ଆପଣମାନଙ୍କ ମା ପରି ବ୍ୟବହାର କରୁଅଛନ୍ତି ତାହା ହିଁ ସମ୍ପୂର୍ଣ୍ଣ ରୂପେ ଏପରି ଅଟେ ସେହି କାରଣବଶତଃ ଆମମାନେ କୌଣସି ଧରଣର ସଂସ୍ଥା ଗୁଡ଼ିକୁ ଏହାର ଚତୁର୍ପାର୍ଶ୍ୱରେ ଚଳାଫେରା କରିବା ନିମନ୍ତେ ଇଚ୍ଛା କରିନଥାଉ କିମ୍ବା ଏହି ସ୍ଥାନରେ ସଂଲଗ୍ନୀକୃତ ହୋଇ ରହିଥାଉ ବୋଲି ଚାହିଁନଥାଉ ଆମେ ତ ମେଥଡିଷ୍ଟ ମତାବଲମ୍ବୀ ଅଟୁ ଆମେ ତ ବ୍ୟାପ୍ଟିଷ୍ଟ ମତାବଲମ୍ବୀ ଅଟୁ ଏପରି ନୁହେଁ ଆମେ ତ କେବଳ ଖ୍ରୀଷ୍ଟଙ୍କର ଅମାନତ ଅଟୁ ଏହାକୁ ଏପରି ଭାବରେ ରହିବାକୁ ଦିଅନ୍ତୁ ଏବଂ ସ୍ୱତନ୍ତ୍ର ମନା ହୁଅନ୍ତୁ ବର୍ତ୍ତମାନ ସର୍ପର ବଂଶଟିକୁ ଲକ୍ଷ୍ୟ କରନ୍ତୁ କି ଜଣେ ମହିଳା ତାକୁ କାର୍ଯ୍ୟକାରୀ କରିବା ନିମନ୍ତେ ତାହାକୁ କିପରି ଭାବରେ କାର୍ଯ୍ୟକାରୀ କରିଥିଲେ ତାହା ବାସ୍ତବରେ କଣ କରିଥାଏ ସେମାନେ ତ ସେପରି କହି ଚାଲିଥିଲେ ଆଉ ସେପରି ଆଶା ବିଶିଷ୍ଟ ହୋଇ ଚାଲିଅଛନ୍ତି ସେମାନେ ବ୍ୟାପ୍ଟିଷ୍ଟ ମତାବଲମ୍ବୀମାନଙ୍କୁ ପଛକୁ ପକାଇ ଦେଇଅଛନ୍ତି ମେଥଡିଷ୍ଟ ମତାବଲମ୍ବୀମାନଙ୍କୁ ପଛ ପକାଇ ଦେଇଅଛନ୍ତି ପ୍ରେସବିଟେରିଆନ ମାନଙ୍କୁ ମଧ୍ୟ ପଛକୁ ପକାଇ ଦେଇଥିଲେ ସେମାନେ କି ପ୍ରକାର କାମଟିକୁ କରିଥିଲେ ସେମାନେ ଆତ୍ମାର ସେହି ବୃଦ୍ଧ ମାତାଙ୍କ ପରି ସେହି ବ୍ୟଭିଚାରିଣୀ ସଦୃଶ୍ୟ ସମ୍ପୂର୍ଣ୍ଣ ରୂପେ ପଛଘୁଞ୍ଚା ଦେଇ ଚାଲିଯାଇଥିଲେ ଏଠାରେ ସେମାନେ ସମସ୍ତେ ସେପରି ଅଟନ୍ତି ସମସ୍ତେ ବ୍ୟଭିଚାରଣୀ କାର୍ଯ୍ୟ କରୁଅଛନ୍ତି ଆଚ୍ଛା ଏହା ତ କୌଣସି ପ୍ରକାର ସେପରି କିଛି ଭିନ୍ନତାକୁ ସୃଷ୍ଟି କରିନଥାଏ ସେମାନେ ତ ମଗ୍ନୀକୃତ ହୋଇଅଛନ୍ତି ସେମାନେ ତ ଛିଡ଼ିକା ଗ୍ରହଣ କରିଅଛନ୍ତି ସେମାନେ ସେଗୁଡ଼ିକ ତ ପରିଚୟକୁ ଆସିଥାଏ ଏବଂ ସେମାନେ ପାପସିଦ୍ଧ କରିଥାନ୍ତି ସେମାନେ ତ ସେମାନଙ୍କ 6 ମାସର ନିଷେଧାଧ୍ୟକୁ ଗ୍ରହଣ କରିଥିଲେ ଆଉ ସେହି ସମୟ ମଧ୍ୟରେ ସେମାନେ ଅତ୍ୟଧିକ ରୂପେ ମଦ୍ୟପାନ କରିନଥିଲେ ଏବଂ ଏପରି ଆଚରଣକୁ ମଧ୍ୟ କରିଥିଲେ ସେମାନେ ତ ଉତ୍ତମ ସଭ୍ୟଗଣ ହୋଇ ରହିଅଛନ୍ତି ସେମାନେ ଭଦ୍ର ଭାବରେ ସବୁକିଛି ଆଦେଶଗୁଡ଼ିକ ବା ବିସ୍ମୟକର ତାହା ତ ଆତ୍ମାଙ୍କର ଫଳଗୁଡ଼ିକ ବିଷୟରେ ସପକ୍ଷରେ କିଛି ହେଲେ କରିନଥାଏ ଆତ୍ମାଙ୍କର ଫଳଗୁଡ଼ିକ ମଧ୍ୟରୁ ଗୋଟିଏ ଫଳ ବିଶ୍ୱାସ ଅଟେ ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କୁ ଆଜି କାଲି ଓ ଚିରଦିନ ନିମନ୍ତେ ସେ ସମାନ ଅଟନ୍ତି ତାହାକୁ ବିଶ୍ୱାସ କରିଥାଏ ସହୋଦରମାନଙ୍କ ନିମନ୍ତେ ପ୍ରେମ ଆନନ୍ଦ ଶାନ୍ତି ଦୀର୍ଘ ସହିଷ୍ଣୁତା ପରୋପକାରିତା ଭଦ୍ରତା ବିଶ୍ୱସ୍ତତା ମୃଦୁତା ଓ ଆତ୍ମସଂଯମତା ଅଟେ ଏହିପରି ଆଚରଣଗୁଡ଼ିକ ଅଟେ ଆଉ ତାହା ହିଁ ଆତ୍ମାଙ୍କର ଫଳଗୁଡ଼ିକ ଅଟେ ଆଉ ଆମ ଜଣେ ବ୍ୟକ୍ତିଙ୍କୁ ନମ୍ନ ରୂପେ ଗ୍ରହଣ କରିଥାଉ ଆଚ୍ଛା ସେ ତ ଆପଣଙ୍କର ପ୍ରତ୍ୟାଶୀମାନଙ୍କ ସହିତ ଭଦ୍ରତା ଜୀବନଯାପନ କରିଥାନ୍ତି ଏପରି କହିଥାଉ ଏସବୁ ମଧ୍ୟ ଠିକ ସେପରି ବ୍ୟବହାର କରୁଥିଲେ ଏସବୁ ତ କାହିଁ କୌଣସି ଅନିଷ୍ଟ କରିନଥିଲେ ତଥାପି ଏସବୁ ଶୈତାନର ମନ୍ଦ ଆଚରଣ ବିଶିଷ୍ଟ ବ୍ୟକ୍ତି ଜଣକ ଥିଲେ କିନ୍ତୁ ଯାକୁବ ସେହି ସମାନ ଗର୍ଭଜାତ ହୋଇଥିଲେ ଆଉ ଈଶ୍ୱରଙ୍କ ସେ ସନ୍ତାନ ଥିଲେ। ଶୈତାନ ବଂଶଟି ନାରୀର ବଂଶଟି ଅଟେ, ଈଶ୍ୱରଙ୍କ ବଂଶଟି ତନ୍ମଧ୍ୟରେ ବାହାରି ଆସିଥିଲେ। ସୁତରାଂ ଆପଣ ଲକ୍ଷ୍ୟ କରନ୍ତୁ, ଏହା ତ ନିରବଚ୍ଛିନ୍ନ ଭାବେ କ୍ରମଶଃ ବୃଦ୍ଧି ପାଇବା ଲାଗିଥିଲା, ଆଉ ତାର ସେହି ନମୁନାଟି ଅଟେ ଯାହାକି ଆଜି ଜଗତରେ ମଧ୍ୟ ପରିତକ୍ତ ହୋଇ ରହିଅଛି। ମୁଁ ତ ଏହାକୁ ଅତି କଠୋର ମନୋଭାବକୁ ପୋଷଣ କରି କହୁଅଛି, ଏହାକୁ ଖୋଲାଖୋଲି ଭାବରେ ପ୍ରକାଶ କରୁଅଛି। ତତ୍ପରେ ଏହାପରେ ଆମମାନେ ଉଦ୍ଦୀପନାଟିକୁ ଆରମ୍ଭ କରିବୁ, ପରବର୍ତ୍ତୀ ଆରାଧନା ସମୟରେ ଆମମାନେ ସେପରି କରିବୁ। ଏହାକୁ ଉଚିତ ଗୋଟିଏ ଧାରଣା କରିବାକୁ ହିଁ ଅଛି। ସୁତରାଂ ଅନୁଗ୍ରହ କରି ମୁଁ ଏହାକୁ ଏକ ଅଧର୍ମ ବୋଲି କହିନଥାଏ, ଏପରି ଅର୍ଥକୁ ବ୍ୟବହାର କରି ମୁଁ ସେପରି କହିନଥାଏ। ଏହା ତ ଏପରି ଏକ ସ୍ଥାନରେ ଆସି ପହଞ୍ଚି ଯାଇଅଛି, ଏକ ସୁପ୍ରସିଦ୍ଧ ପ୍ରକୃତିରେ ଜାରଦ ସନ୍ତାନ ମାନଙ୍କ ଏକ ଆଧ୍ୟାତ୍ମିକ ସଂଗଠନ ରୂପରେଖାକୁ ଆସି ପହଞ୍ଚି ଯାଇଅଛି। ଏହା ହିଁ ମୋର ସର୍ବଶେଷ ମନ୍ତବ୍ୟଟି ଅଟେ। ପ୍ରକୃତରେ ତାହା ହିଁ ସେହି ଅବସ୍ଥାଟି ଅଟେ ଯେଉଁ ସ୍ଥାନରେ ସଂଗଠନଟି ଆଜି ଆସି ପହଞ୍ଚି ଯାଇଅଛି। ଆଉ ସତ୍ୟଟା ଯେ କିପରି ଅଟେ ତାହାକୁ ଆପଣମାନେ ସମସ୍ତେ ଜାଣନ୍ତି। ଏହା ତ ଏପରି ଏକ ସ୍ଥାନରେ ଆସି ପହଞ୍ଚି ଯାଇଅଛି ଯେତେବେଳେ କି ମଣ୍ଡଳୀ ଗୁଡ଼ିକ ଆପଣା ମଣ୍ଡଳୀ ନିମନ୍ତେ କେବଳ ସଭ୍ୟମାନଙ୍କୁ ସମାହିତ କରିବାରେ ପ୍ରଧାନ ପ୍ରଦାନ କରିଥାନ୍ତି, ତାହା ହିଁ ଯାହାକି ଏପରି ଅଟେ। ପରବର୍ତ୍ତୀ ଘଟଣା ପାଇଁ କ'ଣ ଛଡ଼ାଯାଇଅଛି? ସେହି ସୁଦୂର ସ୍ଥାନରେ ରକେଟ୍ଟି ଦେଖିବାକୁ ରହିଥିବା ଦେଖିବାକୁ ମିଳୁଅଛି, ତଥା ଧାତୁ ପଦାର୍ଥରେ ନିର୍ମିତ ହୋଇଥିବା ବୋମା ଗୁଡ଼ିକୁ ଦେଖିବାକୁ ମିଳୁଅଛି। ସେମାନେ ସେହି ଶକ୍ତିଟିର ଆଗମନ ନିମନ୍ତେ ଅପେକ୍ଷା କରୁଅଛନ୍ତି। ଆଉ ପୂର୍ବେ ଯେପରି ଜଳ ଦ୍ୱାରା ବିନାଶ ହୋଇଥିଲା, ଠିକ୍ ସେହିପରି ଭାବରେ ଅଗ୍ନି ଦ୍ୱାରା ବିନାଶର ସମୟଟି ଯଥାଶୀଘ୍ର ଆସୁଅଛି। ଆପଣମାନେ ଯାହା କିଛି କାର୍ଯ୍ୟ କରନ୍ତୁ ନା କାହିଁକି, ଆପଣମାନେ ଯଦି ଖ୍ରୀଷ୍ଟିଆନ ହୋଇଥାନ୍ତି ତଥା ଆପଣମାନେ ଈଶ୍ୱରଙ୍କୁ ଆପଣ ହୃଦୟ ମଧ୍ୟରେ ଯଦି ଲାଭ କରିଅଛନ୍ତି, ଆଉ ଆପଣମାନେ ମୃତ୍ୟୁ ଯଦି ଜୀବନ ମଧ୍ୟ ପ୍ରବେଶ କରିଅଛନ୍ତି, ଏହାକୁ ଆପଣମାନେ ଯଦି ନିଶ୍ଚିତ ଭାବେ ଜାଣିଥାନ୍ତି, ତେବେ ଜଗତ ମଧ୍ୟରେ ଆପଣ ତ ସବୁଠାରୁ ସୁଖୀ ବ୍ୟକ୍ତିଗଣ ଅଟନ୍ତି। ପବିତ୍ର ଆତ୍ମା ଯେତେବେଳେ ଆପଣମାନେ ମଧ୍ୟ ବାସ କରିଥାନ୍ତି, କାରଣ ବାଇବଲ ପ୍ରକାଶ କରି କହିଥାଏ ଯେ ଯୀଶୁଖ୍ରୀଷ୍ଟ ଆଜି କାଲି ଓ ଚିରଦିନ ସମାନ ଅଟନ୍ତି। ତଥାପି ସଂଗଠନ ଗୁଡ଼ିକ କହିଥାନ୍ତି ଯେ ଆଶ୍ଚର୍ଯ୍ୟକ୍ରମ ଗୁଡ଼ିକୁ ସାଧନ କରିବା ଦିନ ଗୁଡ଼ିକ ଯେ ଗତ ହୋଇସାରିଅଛି, ଆମେ ସେପରି ବିଶ୍ୱାସ କରିଥାଉ। ମାତ୍ର ପବିତ୍ର କହିଥାନ୍ତି ଯେ ଆମେନ୍, ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି, ତେଣୁ ଏହା ତଦ୍ରୂପ ଧାର୍ଯ୍ୟ ଅଟେ ଏବଂ ସତ୍ୟ ଅଟେ। ବାଇବଲ ଯଦି ନିର୍ଦ୍ଦେଶ କହିଅଛି ଯେ ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିତ ହୁଅନ୍ତୁ, ତାହେଲେ ଆପଣମାନେ ପବିତ୍ରାତ୍ମା ଦାନ ପ୍ରାପ୍ତ ହେବେ। କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କ ସନ୍ତାନ ସନ୍ତତିମାନଙ୍କ ନିମନ୍ତେ, ଅନ୍ୟ ଜାତିମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମର ଈଶ୍ୱର ଆପଣ ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ। ଦେଖନ୍ତି ତ, ଯେଉଁମାନେ ମେଥଡିଷ୍ଟ ସଭ୍ୟଗଣ ବୋଲି ପରିଚିତ ଅଟନ୍ତି କିମ୍ବା ବ୍ୟାପ୍ଟିଷ୍ଟ ସଭ୍ୟଗଣ ବୋଲି ପରିଚିତ ଅଟନ୍ତି, ସେପରି ନୁହେଁ। କିନ୍ତୁ ଯେତେ ଲୋକଙ୍କୁ ପ୍ରଭୁ ଆମମାନଙ୍କ ଈଶ୍ୱର ଆପଣଙ୍କୁ ଡାକିବେ, ସେମାନେ ଏହି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବେ ଏବଂ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିଜିତ ହେବେ। ଯେହେତୁ ବାଇବଲ ତ ଏପ୍ରକାର ପ୍ରକାଶ କରି କହିଥାଏ, ଆଉ ତାହା ଯେତେବେଳେ ଆପଣଙ୍କ ନିକଟରେ ପରିଚୟ ଲାଭ କରିଥାଏ, ସେତେବେଳେ ଆପଣ ଆମେନ୍ ବୋଲି କହିଥାନ୍ତି। ମାତ୍ର ମଣ୍ଡଳୀ ତ କହିଥାଏ ଯେ ଆରେ ନୁହେଁ, ଏଥିରେ କୌଣସି ପ୍ରକାର ଭିନ୍ନତା ଦେଖିବାକୁ ମିଳିନଥାଏ। ତଥାପି ଆପଣଙ୍କ ମଧ୍ୟସ୍ଥିତ ପବିତ୍ର ଆତ୍ମା କହିଥାନ୍ତି, ତାଙ୍କ ବାକ୍ୟଟି ପ୍ରତି ଆମେନ୍ କହିଥାନ୍ତି। କାରଣ ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ଆପଣଙ୍କ ସ୍ଥିତିଟି ଏହି ସ୍ଥାନରେ ସେପରି ଅଟେ। ଆତଫଟି ଯେ ଏହିସବୁ ପରିସ୍ଥିତିକୁ ଯାହାକି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହେଉଅଛି, ତାହାର ପ୍ରକୃତ କାରଣଟି ଅଟେ। ଏପରି ପ୍ରକାଶ କରୁଥିବା ଧର୍ମଶାସ୍ତ୍ର ଅଂଶଟି ମୋତେ ଦେଖାଇ ଦିଅନ୍ତୁ। ସେମାନେ ପ୍ରକୃତରେ ଆତଫଳକୁ ଭୋଜନ କରିଥିଲେ, ଏହାର ସ୍ୱାସ୍ଥ୍ୟଗତ ବିଷୟଟିକୁ ଆପଣମାନେ ମୋତେ ଦେଖାଇ ଦିଅନ୍ତୁ ବୋଲି ମୁଁ ଇଚ୍ଛା କରେ। ଆଉ କହିନ ଯେ କେଉଁ ସ୍ଥାନରେ ସେପରି ବିଷୟଟିକୁ ଚିନ୍ତା କରିଥିଲେ, ସେହି ସମାନ ବିଷୟକୁ ମୁଁ ଆପଣମାନଙ୍କୁ ଦେଖାଇ ଦେଇଅଛି। ଆଉ ତାଙ୍କର ସନ୍ତାନଗଣ କେଉଁ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ସେପରି ବିଚାର କରୁଛନ୍ତି, ତାହାକୁ ମଧ୍ୟ ଦେଖାଇ ଦେଇଅଛି। କିନ୍ତୁ ପରମେଶ୍ୱର ଆତ୍ମିକ ପ୍ରକାଶନଟି ବାଇବଲ ବାକ୍ୟଟି ଦ୍ୱାରା ପ୍ରକାଶ କରିଥାଏ ଯେ ଏହା ତ ଅବୈଧ ରୂପେ ପୁରୁଷ ସ୍ତ୍ରୀ ମଧ୍ୟରେ ସ୍ତ୍ରୀ ସଂସର୍ଗର ସଙ୍ଗମର କାର୍ଯ୍ୟକଳାପଟି ଥିଲା, ଆଉ ତାହା ହିଁ ସେହି କାର୍ଯ୍ୟକଳାପ ଥିଲା ଯଦ୍ୱାରା ଆପଣମାନେ ମଧ୍ୟ ପରିଚିତ ଦୈତ୍ୟମାନଙ୍କ ଆବିର୍ଭାବର ଘଟଣାଟି ହୋଇଥିଲା। ଆଉ ସେହି ସ୍ଥାନର ପାପଟିର ସୂତ୍ରପାତ ହୋଇଥିଲା। ସେହି ସ୍ଥାନଟି ଯେଉଁ ସ୍ଥାନରୁ କି ଭ୍ରଷ୍ଟାଚାରଟି ଆରମ୍ଭ ହୋଇଥିଲା, ତାହା ହିଁ ସେହି ସ୍ଥାନଟି ଥିଲା ଯେଉଁ ସ୍ଥାନ ଏହା ନିର୍ଗତ ହୋଇଥିଲା, ତାହା ହିଁ ଯେଉଁ ସ୍ଥାନରେ ପୁନଶ୍ଚ ଫେରି ଆସିଥିଲା। ବର୍ତ୍ତମାନ ଏହା ପ୍ରତି ଧ୍ୟାନ ଦିଅନ୍ତୁ, ଏହା ତ ଦେଖାଯାଇଥାଏ ସର୍ପଟି ସବୁଠାରୁ ଅଧିକ ଚତୁର ଥିଲା, ଆଉ ତାହା ବଂଶରେ ମଧ୍ୟ ଠିକ୍ ସେହିପରି ଭାବରେ ଅତ୍ୟଧିକ ରୂପେ ଚତୁର ଅଟନ୍ତି। ଆଉ ମୁଁ ଦୃଢ଼ତାର ସହିତ ପ୍ରଚାର ମଞ୍ଚରୁ ଚଢ଼ିଯିବାକୁ ଚାହେଁ, ଆଉ ଏହି ଡାକବାଜ ଯନ୍ତ୍ରଟିକୁ ଆପଣ ହସ୍ତରେ ଦୃଢ଼ତାର ସହିତ ଜାବୁଡ଼ି ଧରିବାକୁ ଚାହିଁଥାଏ, ଆଉ ମୋର ପାଦଟିକୁ ପ୍ରଚାର ମଞ୍ଚ ଉପରେ ଚଢି ଯୋଗ ଦେଇଥାଏ ତଥା ଏହାକୁ ପ୍ରକାଶ କରିଥାଏ। ଆଉ ଆଜି ଆପଣମାନଙ୍କର ସୁପ୍ରସିଦ୍ଧ ବିଦ୍ୱାନ କେଉଁଠାରେ ଅଛନ୍ତି? ଆପଣମାନଙ୍କ ପାଳକ ମହାଶୟ ଯିଏକି ସେହି ସ୍ଥାନକୁ ଯାଇଥାନ୍ତି ଏବଂ ବହୁଳ ପରିମାଣରେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଶିକ୍ଷା ଗୁଡ଼ିକୁ ଆହରଣ କରିଥାନ୍ତି ତଥା ସେ ସେଠାରେ ଠିଆ ହୋଇଥାନ୍ତି। ଆଉ ସେ ରାଷ୍ଟ୍ର ସବୁଠାରୁ ବୃହତ ମଣ୍ଡଳୀ ପାଳକ ହୋଇଥାନ୍ତି ତଥା ସେପରି ଅନ୍ୟାନ୍ୟ ଅନେକ ଗୁଡ଼ିଏ ବିଷୟର ପ୍ରମୁଖ ସ୍ଥାନକୁ ଅଧିକାର କରିଥାନ୍ତି। କିନ୍ତୁ ସର୍ପର ବଂଶଧରଟିକୁ ଆଜି କେଉଁ ସ୍ଥାନ ପରିଚିତ ହୋଇ ରହିଅଛି? ସେପରି ବିଦ୍ୱାନ ଜ୍ଞାନ ସମ୍ପନ୍ନ ସ୍ଥାନଗୁଡ଼ିକର ମଧ୍ୟରେ ଅତି ଚତୁର କୁଟୀର ବିଦ୍ୱାନ ଶାସ୍ତ୍ରଜ୍ଞ ମଧ୍ୟରେ ରହିଅଛି। ସେହି ସ୍ଥାନଟି ଯେଉଁଠି ସେ ଆଜି ରହିଅଛି ତାହା ସେହି ସ୍ଥାନଟି ଅଟେ ଯେଉଁ ସ୍ଥାନରେ ସେ ବାସ କରି ରହିଥାଏ। ପରାକ୍ରମ ଦ୍ୱାରା ନୁହେଁ କି ବଳ ଦ୍ୱାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ୱାରା ଏହି ସୈନ୍ୟ ରୂପେ ସଦାପ୍ରଭୁ କହନ୍ତି। ଦେଖନ୍ତି ତ ସେହି ସ୍ଥାନଟି ଅଟେ ଯେଉଁ ସ୍ଥାନରେ ଆପଣମାନେ ଆଉ ତତ୍ପରେ ସେଠାରେ ଜଣେ ସାଧାରଣ ଭାଇଟିକୁ ଗୋଟିଏ କଣ ଠିଆ ହୋଇଥିବା ଦେଖିଥାନ୍ତି ଆଉ ସେହି ସ୍ଥାନରେ ଆଖିକୁ ଫୁଲାଇ କାନ୍ଦୁଥିବାର ହୋଇପାରେ ଗୋଟିଏ ପୁରୁଣା କାଳିଆ ଗୀତାରକୁ ବଜାଇ ଠିଆ ହୋଇ ଏପରି ଆହ୍ୱାନ ଦେଇ କୌତୁହଳ ଶୁଣି ଥାଇପାରନ୍ତି। ଭାଇ ଆସନ୍ତୁ, ଈଶ୍ୱରଙ୍କୁ ଗ୍ରହଣ କରନ୍ତୁ। ପାଳକ ମହାଶୟ ସାମ୍ନାକୁ ଚାଲି ଆସିଥାନ୍ତି, କହିଥାନ୍ତି, ଆହା ମୋର ଧାର୍ମିକ ସମ୍ମାନ ଏପରି ବିଷୟକୁ କଦାପି ସ୍ଥାନ ଦେବ ନାହିଁ, କାହିଁକି ମୁଁ ତ ସଭାରେ ତାକୁ ରଖିବି ନାହିଁ, ମୋର ମଣ୍ଡଳୀକୁ ସେପରି କହିବାକୁ ମଧ୍ୟ ଦେବି ନାହିଁ। ଲିଡ଼ିକୁ ଏବଂ ଜନିକୁ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନେ ଯେ ମୋତେ ସେପରି ଏକ ସ୍ଥାନରେ ଦେଖନ୍ତି ଏପରି ମୁଁ ହେବାକୁ ଚାହିଁବି ନାହିଁ। ସୟତନ ବଂଶଧରମାନେ ସେପରି କରି ଚାଲନ୍ତୁ, ଆପଣମାନେ ନିଜର ଚିରସ୍ଥାୟୀ ବିନାଶ ନିମନ୍ତେ ଅଗ୍ରସର ହୋଇ ଚାଲିଅଛନ୍ତି। ଯେପରି ଭାବରେ ହେଉ ନା କାହିଁକି ଆପଣମାନେ ବଢି ଚାଲିଛନ୍ତି ତାହା ହିଁ ଯଥୋଚିତ ବିଷୟଟି ଅଟେ। ଆଉ ମୁଁ ତ ସେହି ସ୍ଥାନରେ ଅନେକ ଶବ୍ଦକୁ ବ୍ୟବହାର କରିପାରିଥାନ୍ତି ଏବଂ କହିପାରିଥାନ୍ତି ଯାରଜ ସନ୍ତାନଗଣ ଅଟନ୍ତି, ଆଉ ତାହା ହିଁ ସେହି ସ୍ଥାନଟି ଅଟେ ଯେଉଁ ସ୍ଥାନରେ ସେମାନେ ବର୍ତ୍ତମାନ ରହିଅଛନ୍ତି। କାରଣ ଆପଣମାନେ ଦେଖନ୍ତି, ଆପଣମାନେ ମୋର ପ୍ରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି କେବଳ ସେ ମୋ ନିକଟକୁ ଆସିପାରେ, ଆଉ ଯେ ମୋ ନିକଟକୁ ଆସେ ମୁଁ ଶେଷଦିନ ତାହାକୁ ଉତ୍ଥାପିତ କରିବି। କେହି ଜଣେ ହେଲେ ହଜିଯିବ ନାହିଁ, ମୁଁ ଏହାକୁ ପାଇଥିଲି, ମୁଁ ଏହାକୁ ସୁସ୍ଥିର କରି ରଖିବି। କେବଳ ଏହା ବ୍ୟତୀତ ଅନ୍ୟ କେହି ଜଣେ ହେଲେ କିଛି କରିପାରନ୍ତି ନାହିଁ, ପ୍ରତ୍ୟେକ ତାଙ୍କ ସହିତ ତାଙ୍କ ମଧ୍ୟରେ ବାସ କରି ରହିଥାନ୍ତି। ମୁଁ ଯେ ଏକ କାର୍ଯ୍ୟଟିଏ କରିଅଛି ଆପଣମାନେ ଯେ ସେପରି କହିପାରନ୍ତି ନାହିଁ, ଏହା ତ ଈଶ୍ୱରଙ୍କ ଅନୁଗ୍ରହ ଅଟେ ଯାହାକି ଏହାକୁ ସଫଳ କରିଅଛି। ତେଣୁ ମୁଁ ତ କିଛି କରିନାହିଁ, ମୋତେ ତ କୌଣସି ଗୋଟିଏ ବିଷୟ କହିବାକୁ ପଡ଼ିନଥିଲା କିମ୍ବା ଆପଣ ମଧ୍ୟ ସେପରି କରିନଥିଲେ। ଆପଣ ତ ଗୋଟିଏ ମତ ବିଷୟକୁ କଦାପି କୃତିତ୍ୱ ଲାଭ କରିନଥିଲେ, ମାତ୍ର ଈଶ୍ୱର ତ ଏହାର ପ୍ରତ୍ୟେକ କ୍ଷୁଦ୍ରାବସ୍ଥାକୁ ମଧ୍ୟ ସଫଳ କରିଥିଲେ। ଆପଣ ତ ଏହାର ଏକ ଅଂଶକୁ ମଧ୍ୟ ଆପଣ ଅଙ୍ଗୁଳି ଦ୍ୱାରା ସ୍ପର୍ଶ କରିନଥିଲେ। ଆପଣ ତ ଏପରି ମଧ୍ୟ କହିନଥିଲେ ଯେ ଆଚ୍ଛା ମୁଁ ତ ଏକ ଉତ୍ତମ ପରିବାର ମଧ୍ୟରେ ଆସିଅଛି ତେଣୁକରି ମୁଁ ଏହାକୁ କରିଥିଲି। ଏହା ତ ସେପରି ବିଷୟଟିଏ ସହିତ କୌଣସି ପ୍ରକାର ସମ୍ପର୍କ ସ୍ଥାପନ କରିନଥିଲା। କେବଳ ପରମେଶ୍ୱର ଏକମାତ୍ର ବ୍ୟକ୍ତି ଅଟନ୍ତି ଯିଏକି ଏହାକୁ ସଫଳ କରିଥିଲେ, ଈଶ୍ୱରଙ୍କ ଅନୁଗ୍ରହଟି ହିଁ ତାହା କରିଥିଲା। ବର୍ତ୍ତମାନ ମୁଁ ତ ଅତ୍ୟଧିକ ଦୁଃଖିତ ଅଟେ, ଏହା ତ ବର୍ତ୍ତମାନ 11 ସମୟ ହୋଇଯାଇଅଛି, କିନ୍ତୁ ଯାହା ହେଉ ନା କାହିଁକି ବର୍ତ୍ତମାନ ମୁଁ ଶେଷ କରିବାକୁ ଯାଉଅଛି। ଲକ୍ଷ୍ୟ କରନ୍ତି ତ ଆପଣମାନଙ୍କ ମଧ୍ୟରୁ କେତେଜଣ ଏହାକୁ ବିଶ୍ୱାସ କରିଥାନ୍ତି ଯେ ବାଇବଲରେ ଏସବୁ ବିଷୟ ଗୁଡ଼ିକ ସମ୍ବନ୍ଧରେ ଯାହା କିଛି ପ୍ରକାଶ କରାଯାଇଥାଏ ସେସବୁ ସତ୍ୟ ଅଟେ ବୋଲି? ମୁଖ୍ୟତଃ ବ୍ରାହ୍ମ ଆରାଧନାଳୟ ସହିତ ସହଭାଗିତ ରଖିଥିବା ସଦସ୍ୟଗଣ, ଆପଣମାନେ ସେପରି କରିଥାନ୍ତି କି? ଆମେ ଯାହାକି ଶିକ୍ଷା ଦେଇଥାଉ କିମ୍ବା ବିଶ୍ୱାସ କରିଥାଉ ଏହା ତାହାର 16 ଏକ ଅଣା ମାତ୍ର ଅଟେ। କିନ୍ତୁ ମନେ ରଖନ୍ତୁ, ଆପଣମାନେ ପଥଚାରୀ ସନ୍ତାନଗଣ, ମୁଁ ତ ସେପରି କହିପାରିଥାଏ। ସଭ୍ୟ ହୋଇନଥିବା କାରଣରୁ ଆପଣମାନଙ୍କ ମଧ୍ୟରୁ ଯେ ଲୋକମାନେ ଏହି ସ୍ଥାନକୁ ଆସିନଥାନ୍ତି, ସଦସ୍ୟ ରୂପେ ଆସିନଥାନ୍ତି, ଅର୍ଥାତ୍ ଏହା ଯେ ବାଇବଲ ଅଟେ ଏବଂ ବାଇବଲଟି ଈଶ୍ୱରଙ୍କ ସତ୍ୟତାର ପରିଚୟ ଅଟେ, ସେପରି ଭାବରେ ତ ଆମେମାନେ ବିଶ୍ୱାସ କରିଥାଉ। ଆଉ ଆମ୍ଭେମାନେ ତ ବିଶ୍ୱାସ କରିଥାଉ ପୁରାତନ ନିୟମଟିରେ ମଧ୍ୟରେ ସେମାନେ ବୁଝିଥିଲେ, ଆଉ ତାହା ସତ୍ୟ ବାକ୍ୟ ଅଟେ କିମ୍ବା ମିଥ୍ୟା ବାକ୍ୟ ଅଟେ ଏହାକୁ ବୁଝିବା ନିମନ୍ତେ ସେମାନଙ୍କ ମଧ୍ୟରେ ଏକ ପନ୍ଥା ରହିଥିଲା। ବର୍ତ୍ତମାନ ସେମାନଙ୍କ ନିକଟରେ ଯେ ଲିଖିତ ବ୍ୟବସ୍ଥା ରହିଥିଲା ଏହା ତ ଆପଣମାନେ ସମସ୍ତେ ଜାଣନ୍ତି। ଏହାକୁ କେତେଜଣ ଜାଣନ୍ତି? ବ୍ୟବସ୍ଥାଟି ଆଜ୍ଞା ଗୁଡ଼ିକ ତ ସିନ୍ଧୁକ ମଧ୍ୟରେ ରହିଥିଲା, ବ୍ୟବସ୍ଥା ଗୁଡ଼ିକ ମଧ୍ୟ ତା ମଧ୍ୟରେ ଥିଲା। କୁହାଯାଇଥିଲା ଯେ ତୁମେ ବ୍ୟଭିଚାର କରିବ ନାହିଁ, ଯେ କେହି ବ୍ୟଭିଚାର କାମ କରିଥାଏ ସେ ପ୍ରସ୍ତାର କରାଯିବ। ଲକ୍ଷ୍ୟ କରନ୍ତି ତ ଏହା ତ ଥିଲା, ଆଜ୍ଞାରେ ଥିଲା, ଆଉ ବ୍ୟବସ୍ଥାରେ ମଧ୍ୟ ତା ଉପରେ ବଳବତ୍ତର ଥିଲା। ଆଉ ସିନ୍ଧୁକଟି ଏହି ପରିସ୍ଥିତି ମଧ୍ୟରେ ରହିଥିଲା, ଆଜ୍ଞା ଗୁଡ଼ିକ ତାହା ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଥିଲା, ଆଉ ଆଜ୍ଞା ଗୁଡ଼ିକର ବ୍ୟବସ୍ଥାଟି ସିନ୍ଧୁକର ପାର୍ଶ୍ୱ ବିଶେଷ ଭାବରେ ରଖାଯାଇଥିଲା। ଯଦି କେହି ଜଣେ ବ୍ୟକ୍ତି ବ୍ୟଭିଚାର କାର୍ଯ୍ୟ କରି ସେଠାକୁ ଆସୁଥିଲା ଆଉ ବ୍ୟବସ୍ଥାଟି ଯେ ସେପରି ଅପରାଧିକାରୀ ପାଇଁ କି ପ୍ରକାର ଦଣ୍ଡବିଧାନ କରିଅଛି ତାହାକୁ ସେମାନେ ଲାଭ କରୁଥିଲେ, ଅର୍ଥାତ୍ ତାକୁ ପ୍ରସ୍ତାଘାତ କର ବୋଲି ସେଥିରେ ଲିଖିତ ହୋଇ ରହିଥିଲା। ତତ୍ପେ ସେମାନେ ସେହି ବ୍ୟକ୍ତିଟିକୁ ନଗର ବାହାରକୁ ନେଇଯାଉଥିଲେ ଓ ତାକୁ ପ୍ରସ୍ତ୍ରାଘାତ କରୁଥିଲେ। ଆଜ୍ଞାଟି ଉପରେ ବ୍ୟବସ୍ଥାର ଆଧିପତ୍ୟଟିର ଏହା ହିଁ ତାତ୍ପର୍ଯ୍ୟ ଅଟେ। ଅବଗତ ହେବା ନିମନ୍ତେ ସେମାନଙ୍କ ନିକଟରେ ଆହୁରି ଦୁଇଟି ପନ୍ଥା ରହିଥିଲା। ସମର୍ଥନଟିକୁ ପ୍ରଦାନ କରିବା ନିମନ୍ତେ ସଦାସର୍ବଦା ତିନୋଟି ପ୍ରମାଣ ରହିଆସିଅଛି। ଆଉ ଅବଗତ ହେବା ନିମନ୍ତେ ସେମାନଙ୍କ ନିକଟରେ ଅନ୍ୟ ଏକ ଉପାୟ ଥିଲା, ଆଉ ତାହା ଜଣେ ଭାବାଧୀନ ଥିଲା କିମ୍ବା ଜଣେ ସ୍ୱପ୍ନଦର୍ଶକ ଥିଲା। କେତେଜଣ ବ୍ୟକ୍ତି ଏହି ବିଷୟକୁ ଜାଣନ୍ତି? ଯେବେ ତୁମମାନ ମଧ୍ୟରେ କେହି ଭବିଷ୍ୟତ ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତା ପ୍ରତି ଆମକୁ ଆପଣଙ୍କୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତା ସହିତ କଥାବାର୍ତ୍ତା କରିବା, ତାହା ହିଁ ସତ୍ୟ କଥାଟି ଅଟେ। ବର୍ତ୍ତମାନ ସେ ତ ଭାବବାଣୀର ଅଧୀଶ୍ୱର ଥିଲେ। ବର୍ତ୍ତମାନ ଯଦି କେହି ଜଣେ ବ୍ୟକ୍ତି ପାଖକୁ ଆସି କହିଥିଲା, ଓହୋ ହାଲେଲୁୟା, ମୁଁ ତ ଏଠାକୁ ପାଇଥିଲି, ବର୍ତ୍ତମାନ ମୁଁ ଈଶ୍ୱର ନାମରେ ଭାବବାଣୀ କରୁଅଛି, ଯେହେତୁ ମୁଁ ତ ପ୍ରକାଶଟି ଲାଭ କରିଅଛି, ତଥାପି ଆପଣମାନେ ଯେପରି ପ୍ରାୟ କରିଥାନ୍ତି, କିନ୍ତୁ ସେମାନେ ତ ସେପରି କରୁନଥିଲେ, ତାକୁ ସେପରି ଛାଡି ଦେଉନଥିଲେ। ସେମାନେ ତ ସର୍ବପ୍ରଥମେ ଈଶ୍ୱରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ବ୍ୟବସ୍ଥାଟି ଦ୍ୱାରା ଏହାକୁ ପରୀକ୍ଷା କରି ଦେଖୁଥିଲେ। ବର୍ତ୍ତମାନ ହାରଣଙ୍କ ବୁକୁପଟାରେ ସେମାନେ ଏକ ପ୍ରକାର ମଣିଗୁଡ଼ିକ ରଖାଯାଇଥିଲେ, ଯାହାକୁ ସେମାନେ ଉରିମ୍ ଥୁମିମ୍ ବୋଲି କହୁଥିଲେ। ସେପରି ଏକ ବାକ୍ୟକୁ ଆପଣମାନଙ୍କ ମଧ୍ୟରୁ କେଉଁମାନେ ପୂର୍ବରୁ ଶୁଣିଥିଲେ? ତାହା କି ପ୍ରକାର ବସ୍ତୁଟିଏ ଥିଲା? ବାରଟି ପ୍ରସ୍ତରର ସମାହାରଟି ଥିଲା। ପ୍ରତିଟି ଭାଗରେ ପୂର୍ବଜମାନଙ୍କର ସ୍ମରଣାର୍ଥେ ଛଅଟି କରି ବହୁମୂଲ୍ୟ ପ୍ରସ୍ତରଗୁଡ଼ିକ ଯଥା ସ୍ଫଟିକ ପଥର, ଲୋହିତ ପଥର ତଥା ଅନ୍ୟାନ୍ୟ ଅନେକଗୁଡ଼ିଏ ପଥର ଖଚିତ ହୋଇ ରହିଥିଲା। ବାରଗୋଟି ପ୍ରସ୍ତରଗୁଡ଼ାକ ରହିଥିଲା। ତେବେ ସେମାନେ ଏହି ଭାବବାଦୀକୁ ଅବା ସ୍ୱପ୍ନଦର୍ଶକଙ୍କୁ ସେହି ଓରିମ୍ ଥୁମିମ୍ ନିକଟକୁ ଘେନି ଯାଉଥିଲେ, ଆଉ ସେମାନେ ସେହି ବୁକୁପଟାଟିକୁ ଟଙ୍ଗାଇ ଦେଉଥିଲେ, ଆଉ ସେମାନେ ସେହି ବ୍ୟକ୍ତିଟିକୁ ସେଠାରେ ନେଇ ଠିଆ କରାଇ ଦେଉଥିଲେ। ତତ୍ପରେ ସେ କହୁଥିଲେ ଯେ ବର୍ତ୍ତମାନ ଭାବବାଣୀ କରି କୁହ ଏବଂ ଆପଣ ଭାବବାଣୀକୁ ପ୍ରକାଶ କର। ପ୍ରଭୁ ସଦାପ୍ରଭୁ ମୋ ସେ ଆଲାପ କରିଅଛନ୍ତି ଏବଂ ସେ ଏହି ଏହି କଥାଗୁଡ଼ିକ ମୋତେ କହିଅଛନ୍ତି। ଏହା ଉପରେ ସତ୍ୟ ବୋଲି ଅନୁମାନ କରାଯାଇଥାଏ ନା କାହିଁକି? ସେଥିରେ କିଛି ଦାୟୀ ଆସେ ନାହିଁ ଯେ କୌଣସି ସମ୍ପୂର୍ଣ୍ଣ ରୂପେ ସତ୍ୟ ଅଟେ, ତାହା ସେପରି ଶୁଣାଯାଇ ପାରିଥାଏ। କିନ୍ତୁ ଯଦି ସେ ଆଲୋକର ଶିଖା ଗୁଡ଼ିକ ଏକତ୍ରିତ ରୂପେ ପ୍ରତିବିମ୍ବିତ ହୋଇନଥାଏ, ଆଉ ମେଘଧନର ରଙ୍ଗ ଗୁଡ଼ିକ ସେହି ସ୍ଥାନରେ ଉଭୁଣି ନଥାଏ, ଆଉ ଓରିମ୍ ଥୁମିମ୍ର ସେହି ଆଲୋକ ଗୁଡ଼ିକ ସ୍ତୁପାକାର ଭାବରେ ଏକତ୍ରିତ ହୋଇ ଦୃଶ୍ୟମାନ ହୋଇନଥାଏ ଏବଂ ତଦ୍ର ଆଲୌକିକ କାର୍ଯ୍ୟଟିକୁ କାର୍ଯ୍ୟକାରୀ କରିନଥାଏ କିମ୍ବା ଦୃଢ଼ ନିଶ୍ଚୟ ପ୍ରଦାନ କରିନଥାଏ, ତେବେ ତାହା ଭ୍ରାନ୍ତିଜନକ ଅଟେ। ଦେଖନ୍ତୁ, ଈଶ୍ୱର ଆପଣା ବାକ୍ୟଟିକୁ ସର୍ବଦା ସୁଦୃଢ଼ ପ୍ରଦାନ କରିଥାନ୍ତି, ଲକ୍ଷ୍ୟ କଲେ ତ? ଆଉ ସେହି ଅଲୌକିକ ଜ୍ୟୋତିଟି ସେହି ସ୍ଥାନରେ ଯଦି ପ୍ରଜ୍ୱଳିତ ହୋଇନଥିଲା, ତେବେ ତାହା କେତେ ଯେ ସତ୍ୟରେ ପ୍ରତୀତ ହୋଇଥାଏ ନା କାହିଁକି? ତାହାକୁ ମୁଁ ଭୃକ୍ଷେପ କରିନଥାଏ, ଯେହେତୁ ଏହା ତ ଭ୍ରାନ୍ତିଜନକ ବିଷୟଟି ଅଟେ। ଯଦି ଜଣେ ସ୍ୱପ୍ନଦର୍ଶକ କହିଥିଲେ ଯେ ମୁଁ ସ୍ୱପ୍ନରେ ଦେଖିଥିଲି, ଆଉ ସେ ଦର୍ଶନ ଏପରି ନିର୍ଦ୍ଦେଶିତ ହୋଇଥିଲା ଯେ ଇସ୍ରାଏଲ ମାନଙ୍କୁ ଅବଶ୍ୟ ଏହି ସ୍ଥାନ ଯିବାକୁ ହେବ ଏବଂ ଏକ ନିଶ୍ଚିତ ସ୍ଥାନରେ ଯାଇ ବସ୍ତୁ ସ୍ଥାନ ସ୍ଥାପନ କରିବାକୁ ହେବ, କାରଣ ଅରାମୀୟ ସୈନ୍ୟଗଣ ଏକ ନିର୍ଦ୍ଦିଷ୍ଟ ଦିଗରୁ ସେହି ସ୍ଥାନକୁ ଆକ୍ରମଣ କରିବା ନିମନ୍ତେ ଆସୁଅଛନ୍ତି ଏବଂ ଏହାକୁ ନିଜ ଅଧିକାରରେ ନେଇଯିବେ। ସେମାନେ ସେହି ସ୍ୱପ୍ନଦର୍ଶକଙ୍କୁ ସେହି ଉରିମ୍ ଥୁମିମ୍ର ରଖାଯାଇ ସ୍ଥାନକୁ ନେଇଯାଇଥିଲେ, ଆଉ ସେ ଉକ୍ତ ସ୍ୱପ୍ନଟିକୁ କହୁଥିଲେ। ସେହି ଦିବ୍ୟଜ୍ୟୋତି ଯଦି ନିର୍ଗତ ହେଉନଥିଲା, ତେବେ ସେ ଭଣ୍ଡ ବୋଲି ବିବେଚିତ ହେଉଥିଲେ, ସେ ଯେତେ ପୁରୁଖ ବ୍ୟକ୍ତି ଜଣକ ହୋଇଥାନ୍ତି ନା କାହିଁକି? ସେଥିରେ କିଛି କହିବାର ନଥିଲା। ଆଉ ଯଦି ସେ ଅରାମିୟଗଣ ଛାଉଣୀ ସ୍ଥାପନ କରି ପୂର୍ବରୁ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ସେହି ସ୍ଥାନରେ ଉପସ୍ଥିତ ଥାନ୍ତି, ତେବେ ମଧ୍ୟ ସେ ଭଣ୍ଡ ବୋଲି ବିବେଚିତ ହେଉଥିଲେ। ଆଜ୍ଞା ନୁହେଁ, ସେମାନେ ଯଥାର୍ଥ ରୂପେ ନିଶ୍ଚିତ ଥିଲେ ଯେ ଏହା ଉରିମ୍ ଥୁମିମ୍ ଦ୍ୱାରା ନିଶ୍ଚିତ ରୂପେ ପ୍ରମାଣିତ ହେବାକୁ ହୋଇଥିଲା। ଆଉ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜାଣନ୍ତି ଯେ ପୁରାତନ ଯୁଗର ଯାଜକତା ପ୍ରଥାଟି ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯାଇଅଛି ତଥା ଉରିମ୍ ଥୁମିମ୍ର କାର୍ଯ୍ୟକାରିତା ବିଷୟଟି ମଧ୍ୟ ତା ସହିତ ବିଲୁପ୍ତ ହୋଇଯାଇଅଛି। ଆମେ ସମସ୍ତେ ଜାଣୁ ଏହା ନୁହେଁ କି? ଆଉ ନୂତନ ଧରଣର ଯାଜକତା ବିଷୟଟି ପରିଚୟ ଲାଭ କରିଅଛି। ଆଉ କ'ଣ ଆଜିକାଲି ଆମମାନେ କି ପ୍ରକାର ଉରିମ୍ ଥୁମିମ୍ଟିକୁ ଲାଭ କରିଅଛୁ କି? ଆଜ୍ଞା ପାଇଅଛୁ, ଈଶ୍ୱରଙ୍କ ବାକ୍ୟଟିକୁ ପାଇଅଛୁ। ଆଜ୍ଞା ହଁ, ସେହିପରି ଅଟେ, ଏହା ହିଁ ତାହା ହିଁ ଅଟେ। ଯଦି କୌଣସି ବ୍ୟକ୍ତି ଜଣକ ଅନ୍ୟ କୌଣସି ପ୍ରକାର ପ୍ରକାଶକୁ ଲାଭ କରିଅଛନ୍ତି କିମ୍ବା ଅନ୍ୟ କିଛି ବିଷୟ କହିଥାନ୍ତି କିମ୍ବା ଅନ୍ୟ କୌଣସି ପ୍ରକାର ସିଦ୍ଧାନ୍ତଟିଏ ଯାହା କୌଣସି ସମ୍ପର୍କ ରହିନାହିଁ ବାକ୍ୟର ଏବଂ ସେହି ଏହି ବାଇବଲର ଆକ୍ଷରିକ ବିଷୟଟିରେ ହୋଇନାହିଁ, ଅର୍ଥାତ୍ ସମ୍ପୂର୍ଣ୍ଣ ଧର୍ମଶାସ୍ତ୍ର ଉପରେ ଆଧାରିତ ବାକ୍ୟଟି ହୋଇନାହିଁ, ତେବେ ସେ ଭ୍ରାନ୍ତ ଅଟନ୍ତି। ସେ ଯେ କେଉଁ ସଂସ୍ଥାଟି ସହିତ ସଭାଗତ ଲାଭ କରନ୍ତି, ସେଥିପାଇଁ ମୁଁ କୌଣସି ଗୁରୁତ୍ୱ ପ୍ରଦାନ କରିନଥାଏ। ସେ ଯେ କେତେ ଉତ୍ତମ ଅଟନ୍ତି, କେତେ ଯେ ଦକ୍ଷର ସମ୍ପନ୍ନ ଅଟନ୍ତି, କେତେ ଯେ ଶିକ୍ଷିତ ଅଟନ୍ତି, ସେ ସବୁକୁ ମୁଁ ତ ତଥାପି ଭୃକ୍ଷେପ କରିନଥାଏ, କାରଣ ସେ ତ ତଥାପି ଭ୍ରାନ୍ତ ଅଟନ୍ତି। ଆଉ କୌଣସି ବ୍ୟକ୍ତି ଜଣକ ଯେତେବେଳେ ଆପଣଙ୍କୁ ଏହି ସବୁ ବିଷୟ କହିଥାନ୍ତି, ଅର୍ଥାତ୍ ଆମମାନେ ବର୍ତ୍ତମାନ ସମୟରେ ଯେଉଁ ବିଷୟଗୁଡ଼ିକୁ ଏହି ଆରାଧନାଳୟରେ ମଧ୍ୟ ଶିକ୍ଷା ଲାଭ କରିଥିଲୁ, ସେ ସମ୍ବନ୍ଧରେ ଯଦି କିଛି କହିଥାନ୍ତି, ଆଉ ଆପଣଙ୍କୁ ଏପରି କହିଥାନ୍ତି ଯେ ଆପଣ ଯଦି ଠିକା ଗ୍ରହଣ କରିଥାନ୍ତି, ତେବେ ଏହା ଯଥାର୍ଥ ବିଷୟ ଅଟେ, ତେବେ ସେ ଆପଣଙ୍କୁ ମିଛ କଥାରେ କହିଅଛନ୍ତି। ତାହା ତ ଉଇମ୍ ଥୁମ୍ରେ କଦାପି ପ୍ରତିଫଳିତ ହେବ ନାହିଁ। ଆଉ ଯେତେବେଳେ ସେ ଆପଣମାନଙ୍କୁ କହିଥାନ୍ତି ଯେ ପାଣି ଧାଡ଼ି ଦେଇ ବାପ୍ତିସ୍ମ ଦେବା କଥାଟି ଯଥାର୍ଥ ବିଷୟ ଅଟେ, ତେବେ ସେ ଆପଣଙ୍କୁ ମିଥ୍ୟା କଥାଟି କହିଅଛନ୍ତି। ଯଦି ସେ ଆପଣଙ୍କୁ ପିତା ପୁତ୍ର ଓ ପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ ଦେବା ନିମନ୍ତେ କହିଥାନ୍ତି ଓ ଏପରି ବାପ୍ତିସ୍ମ ହେବାର ପ୍ରଥାଟି ଯେ ଉଚିତ ଅଟେ ଏହା ସେ କହିଥାନ୍ତି, ତେବେ ସେ ସମ୍ପୂର୍ଣ୍ଣ ରୂପେ ଭ୍ରାନ୍ତ ଅଟନ୍ତି ଓ ସେ ଆପଣଙ୍କୁ ମିଛ କଥା କହିଅଛନ୍ତି। ଆଉ ଯଦି ସେ ଆପଣଙ୍କୁ କହିଥାନ୍ତି ଯେ ଆଶ୍ଚର୍ଯ୍ୟକ୍ରମ ଗୁଡ଼ିକୁ ସାଧନ କରିବା ଦିନଟି ଗତ ହୋଇସାରିଅଛି, ତେବେ ସେ ଆପଣଙ୍କୁ ମିଛ କଥାଟିଏ କହିଅଛନ୍ତି। ଯଦି ସେ ଆପଣଙ୍କୁ ସେପରି କହିଥାନ୍ତି ଯେ ମହିଳାମାନଙ୍କ ପ୍ରତ୍ୟେକ ବିଷୟଟି ନ୍ୟାୟସଙ୍ଗତ ବିଷୟ ଅଟେ, ତେବେ ସେ ଆପଣଙ୍କୁ ମିଥ୍ୟା କଥାଟିଏ କହିଅଛନ୍ତି। ଯଦି ସେ ଆପଣମାନଙ୍କୁ ଏପରି ମଧ୍ୟ କହିଥାନ୍ତି ଯେ ଆପଣମାନଙ୍କୁ ଆଗକୁ ବଢ଼ିଯିବା ଯୁକ୍ତିସଙ୍ଗତ ବିଷୟଟି ଅଟେ ଏବଂ ଆପଣ ସଂସ୍ଥାର ସହିତ ଘନିଷ୍ଠ ଭାବେ ଜଡ଼ିତ ହୋଇ ରହିବା କଥାଟି ନ୍ୟାୟସଙ୍ଗତ ଅଟେ, ତେବେ ସେ ଆପଣଙ୍କୁ ମିଥ୍ୟା କଥାଟିଏ କହିଅଛନ୍ତି। ଏହା ତ ଉଇମ୍ ଥୁମିମ୍ର ଉପରେ କଦାପି ପ୍ରତିଫଳିତ ହେବ ନାହିଁ। ଆଉ ସେ ପୁରାତନ ମାତା ମହାବେଶ୍ୟା ମହାବେଶ ମଧ୍ୟରୁ ପ୍ରାୟ ଏକ ଦର୍ଜନ ମଧ୍ୟ ଅଧିକ ଅପ୍ରୀତିକର ଅବ୍ୟବସ୍ଥାପିତ ବିଷୟଗୁଡ଼ିକ ନିର୍ଗତ ହୋଇଅଛି, ଆଉ ସେହି ସ୍ଥାନରୁ ବାହାରି ଆଗକୁ ଆଗ ବଢ଼ି ଚାଲିଅଛି। ଆଉ ଏହା ହିଁ ସେହି କାରଣଟି ଅଟେ ଯେଉଁ କାରଣଟି ଯୋଗୁଁ ଆମମାନେ ସଂସ୍ଥାରୁ ପୃଥକ ହୋଇ ରହିଅଛୁ। ସେହି ସଂସ୍ଥାଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ଥାପନ କରି ରହିଥିବା ଆମମାନେ ଅସଂଖ୍ୟ ଭାଇ ଭଉଣୀମାନଙ୍କୁ ଆମମାନେ ସ୍ନେହ କରିଥାଉ, କିନ୍ତୁ ଆପଣମାନେ ବାହାରି ଯାଇଥାନ୍ତି ଏବଂ ଏହି କଥା ବି ସେପରି କହିଥାନ୍ତି ଯେ ମୁଁ ଜଣେ ମେଥଡିଷ୍ଟ ମତାବଲମ୍ବୀ ଅଟେ, ଆମର ସଂସ୍ଥା ନିମନ୍ତେ ମୁଁ ତୁମମାନଙ୍କୁ ଖ୍ରୀଷ୍ଟିଆନ କରି ଗଢ଼ିଥାଏ। ଯେହେତୁ ଆପଣ ଈଶ୍ୱର ଆତ୍ମାଙ୍କ ଦ୍ୱାରା ଜାତ ହୋଇଥିବା କାରଣରୁ ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି, ତେଣୁ ଆପଣଙ୍କୁ ଜଣେ ମେଥଡିଷ୍ଟ କିମ୍ବା ବ୍ୟାପ୍ଟିଷ୍ଟ ମତାବଲମ୍ବୀ ହେବାକୁ ପଡ଼ିବ ନାହିଁ, ଆପଣଙ୍କୁ ସେଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି ପରିଚିତ ହେବାକୁ ପଡ଼ିବ ନାହିଁ, ଯେହେତୁ ଆପଣଙ୍କୁ ତ କେବଳ ଈଶ୍ୱର ଆତ୍ମାଙ୍କ ଦ୍ୱାରା ନିଶ୍ଚିତ ରୂପେ ଜାତ ହେବାକୁ ଆବଶ୍ୟକ ଅଛି। ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି? ଏହିସବୁ ମୂଳ ଆଧାର ଗୁଡ଼ିକ ଉପରେ ନିର୍ଭରଶୀଳ ରହି ଏଠାରେ ଉପସ୍ଥିତ ହୋଇ ରହିଥିବା କୌଣସି ବ୍ୟକ୍ତି ଯଦି ଇଚ୍ଛା କରନ୍ତି ଏବଂ ଏହାକୁ ସହଯୋଗିତା ପ୍ରଦାନ କରିବାକୁ ତଥା ଏହି ସହଭାଗିତାର ଉପସନରେ ଯୋଗଦାନ କରିବାକୁ ଚାହାନ୍ତି ଏବଂ ହୋଇଯାଇଥିବା ନିମନ୍ତେ ମଗ୍ନୀକରଣ ହୋଇଯିବାକୁ ଚାହୁଁଥାନ୍ତି, ଯୀଶୁଖ୍ରୀଷ୍ଟ ନାମରେ ବାପ୍ତି ଚାହୁଁଥାନ୍ତି, ତେବେ ବାପ୍ତି ସକୁଣ୍ଡ ଏହି ସ୍ଥାନରେ ରହିଅଛି। ଅଳ୍ପ ସମୟରେ ସେମାନେ ବାପ୍ତି ହେବାକୁ ଯାଉଛନ୍ତି। ଆଉ ଯଦି ଏହି ସ୍ଥାନରେ କେହି ଜଣେ ବ୍ୟକ୍ତି ସେପରି ଥାନ୍ତି, ଅନେକ ତ ଏହି ସ୍ଥାନରେ ରହିଅଛନ୍ତି, କେହି ଜଣେ ହେଲେ ଯଦି ଆସିବାକୁ ଇଚ୍ଛା ଥାନ୍ତି, ଅନ୍ୟ କୌଣସି ମାନଙ୍କୁ ଅନୁସରଣ କରନ୍ତି କି? ଆମମାନେ ତ ଏହି ସ୍ଥାନରେ ରହିଅଛୁ, ତାହା ହିଁ ଯଥାର୍ଥ ବିଷୟଟି ଅଟେ। ବର୍ତ୍ତମାନ ଆମ୍ଭେମାନେ ଆମମାନେ ମଧ୍ୟ ସଭ୍ୟତାର କୌଣସି କଥା ରହି ନାହିଁ, ଆପଣମାନେ କେବଳ ଏହି ଆରାଧନାଳୟକୁ ଆସିଥାନ୍ତି। ଖ୍ରୀଷ୍ଟରେ ମେଥଡିଷ୍ଟ ମଣ୍ଡଳୀ ମଧ୍ୟରେ ଅଛନ୍ତି, ବ୍ୟାପ୍ଟିଷ୍ଟ ମଣ୍ଡଳୀ ମଧ୍ୟରେ ଅଛନ୍ତି, ପ୍ରେସବିଟେରିଆନ ମଣ୍ଡଳୀ ମଧ୍ୟରେ ଅଛନ୍ତି, ଏହା ଆମମାନେ ବିଶ୍ୱାସ କରିଥାଉ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସହିତ ତାଙ୍କର ସଦସ୍ୟଗଣ ରହିଅଛନ୍ତି, ତଥାପି କେଉଁ ବିଷୟର ଅଭାବ ଆଜି ରହିଅଛି? ଏହାକି ଯେ ସେହି ଭଣ୍ଡ ଭାବବାଦୀ ଗୁଡ଼ିକ ସେହି ବିଷୟଗୁଡ଼ିକୁ ବିତାଡ଼ିତ କରୁଅଛନ୍ତି, ଅର୍ଥାତ୍ ସେହି ମଣ୍ଡଳୀଙ୍କର ଶିକ୍ଷାଟି ଯାହାକି ବାଇବଲର ସମ୍ପୂର୍ଣ୍ଣ ରୂପେ ବିରୋଧାସ୍ପଦ ବିଷୟ ଅଟେ। ଆଉ କେହି ଜଣେ ଯଦି ମୋତେ ସେହି ସୂଚନାଟି ପ୍ରସ୍ତୁତ କରିବାକୁ କହିଥାନ୍ତି, ମୁଁ ନିଶ୍ଚିତ ରୂପେ ନିଜକୁ ସେଥିପାଇଁ ବ୍ୟସ୍ତ ରଖିପାରିଥାନ୍ତି, ଯେହେତୁ ସେହି ବାଇବଲଟିକୁ ଖୋଜିବା ନିମନ୍ତେ ଏବଂ ଏହାକୁ ଯଥୋଚିତ ରୂପେ ସ୍ଥାପିତ କରିବା ନିମନ୍ତେ ଈଶ୍ୱରଙ୍କ ଆତ୍ମାଙ୍କ ପ୍ରାଚୁର୍ଯ୍ୟତା ମଧ୍ୟ ମୋ ମଧ୍ୟରେ ରହିଅଛି, ଏହାକୁ ମୁଁ ବିଶ୍ୱାସ କରିଥାଏ। ଆଉ ମୁଁ ଯଦି ସେଠାକୁ ଚାଲିଯାଇଥାଏ ଏବଂ ସହିତ କରବନ୍ଧନ କରିଥାଏ, ଆଉ ପୁସ୍ତକଟି ମଧ୍ୟରେ ମୋର ନାମଟିକୁ ଲିପିବଦ୍ଧ କରାଇଥାଏ, ଆଉ ତଥାପି ଘୃଣା ଓ ବୈରୀଭାବ ମୋ ଅନ୍ତ ମଧ୍ୟରେ ରହିଥାଏ, ଅଶୁଦ୍ଧତାର ବିଷୟଟି ଏବଂ ଈର୍ଷା ଓ କଳହ ମୋ ମଧ୍ୟରେ ବାସ କରିଥାଏ, ଆଉ ତଥାପି ଯୀଶୁଖ୍ରୀଷ୍ଟ ମହାନ ଚିକିତ୍ସକ ଜଣ ଅଟନ୍ତି ତାହା କିମ୍ବା ସେପରି ଅନ୍ୟାନ୍ୟ ସବୁକିଛି ବିଷୟର ପୃଷ୍ଠପୋଷକତା ଅଟନ୍ତି, ଏପରି ମୁଁ ଏପରି ବିଶ୍ୱାସଟିଏ ଅଧ୍ୟାପତି ମୋ ମଧ୍ୟରେ ବାସ କରିଥାଏ, ତେଣୁ ମୋତେ ବାହାରି ଯାଇ ଈଶ୍ୱରଙ୍କ ସହିତ ଶୀଘ୍ର ଆପଣ ସୁଧାରିବାକୁ ଯତ୍ନଶୀଳକୁ ଅଛି, ଏହା ହିଁ ନିଶ୍ଚିତ ରୂପେ କରିବାକୁ ଅଛି। ମୁଁ ଅବଶ୍ୟ ବାହାରି ଯିବି ଏବଂ ଈଶ୍ୱରଙ୍କ ସହିତ ଯଥୋଚିତ ରୂପେ ରହିବା ନିମନ୍ତେ ଯତ୍ନଶୀଳ ହେବି, କିନ୍ତୁ ମୁଁ ଯଦି ଜଣେ ବ୍ୟାପ୍ଟିଷ୍ଟ ମତାବଲମ୍ବୀ ଅଟେ କିମ୍ବା ମେଥଡିଷ୍ଟ ମତାବଲମ୍ବୀ ଅଟେ ଏପରି କହିବା ଦ୍ୱାରା ସେଥିରେ ଆବଦ୍ଧ ହୋଇ ରହିଯାଆନ୍ତୁ ନାହିଁ, ମାତ୍ର ଯଦି ନମ୍ର ହୋଇ ରହିଥାନ୍ତୁ ଆଉ ଖ୍ରୀଷ୍ଟଙ୍କର ମନୋଭାବକୁ ଆପଣ ହୃଦୟରେ ମଧ୍ୟରେ ଧାରଣ କରିଥାନ୍ତୁ, ମୁଁ ଏହାକୁ କାର୍ଯ୍ୟକାରୀ କରିବି ମହାଶୟ। ହଁ, ସେପରି କରିବି। ବର୍ତ୍ତମାନ ଆଗତ ହେବାକୁ ଥିବା ଉଦ୍ଦୀପନା ସଭାଟି ବିଷୟକୁ ମନେ ରଖିଥାନ୍ତୁ, ଯାହାକି ଯଦି ପ୍ରଭୁ ଇଚ୍ଛା କରନ୍ତି ସେ ଆସନ୍ତା ବୁଧବାର ସନ୍ଧ୍ୟା କାଳରୁ ଆରମ୍ଭ ହେବ, ତାହା ଏହିସବୁ ମୂଳ ଆଧାରଗୁଡ଼ିକ ଉପରେ ନିର୍ଭରଶୀଳ ହୋଇ ରହିବ। ବନ୍ଧୁଗଣ, ଶ୍ରବଣ କରନ୍ତୁ, ଜଣେ ସତ୍ୟ ଓ ଜୀବିତ ପରମେଶ୍ୱର ରହିଅଛନ୍ତି, ଆଉ ତାହା ହିଁ ଯଥୋଚିତ ବିଷୟଟି ଅଟେ। ଯୀଶୁଖ୍ରୀଷ୍ଟ ତ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ପବିତ୍ରାତ୍ମା ଆଜି ମଧ୍ୟ ଆପଣା ମଣ୍ଡଳୀ ମଧ୍ୟ ରହିଅଛନ୍ତି। ବର୍ତ୍ତମାନ ଯଦି ସେହି ବିଷୟଟିକୁ ଅନ୍ୟ କେହି ଜଣେ ମୋତେ କହିଥିଲେ, ତେବେ ଏହାକୁ ସନ୍ଦେହ କରିବା ନିମନ୍ତେ ମୋର ଅଧିକାର ରହିଅଛି, କିନ୍ତୁ ଶ୍ରବଣ କରନ୍ତୁ, ଅନେକ ବର୍ଷ ପୂର୍ବେ ଏକଦା ଗୋଟିଏ ସ୍ଥାନ ସ୍ଥାନ ବାଳକ ଥିବା ସମୟରେ ମୁଁ କୌଣସି ଏକ ବୃକ୍ଷ ତଳେ ଠିଆ ହୋଇ ରହିଥିଲି ଏବଂ ମୁଁ ତାଙ୍କୁ ଦେଖିଥିଲି। ମୁଁ ତାଙ୍କ ରବଟିକୁ ଶୁଣିଥିଲି ଆଉ ସେ ମୋତେ କହିଥିଲେ ଯେ ସେହି ଅଶ୍ଳୀଳ ସ୍ୱଭାବ ବିଶିଷ୍ଟ ମହିଳାଙ୍କଠାରୁ ଦୂରରେ ରହିଥାଅ। ସିଗାରେଟ୍ ପାନ କରିବାରୁ ଆପଣଙ୍କୁ ଦୂରରେ ରଖିଥାଅ। ଅଭିଶାପଦ ପ୍ରବୃତ୍ତିରୁ, ମଦ୍ୟପାନ କରିବା ଅଭ୍ୟାସରୁ ଏବଂ ସେଭଳି ଅନେକ ଗୁଡ଼ିଏ ମନ୍ଦତାର ଆଚରଣ ପ୍ରଣାଳୀରୁ ଆପଣଙ୍କୁ ପୃଥକ କରି ରହିଥାଅ। ଯେହେତୁ ତୁମ୍ଭେ ପ୍ରାପ୍ତବୟସ୍କ ହେବା ପରେ ତୁମର କରଣୀୟ ଏକ କାର୍ଯ୍ୟ ମୋ ନିକଟରେ ରହିଅଛି। ସେ ଯେ ବାସ୍ତବ ଅଟନ୍ତି ଆଉ ଜୀବିତ ଈଶ୍ୱର ମଧ୍ୟ ଅଟନ୍ତି ଏହା ମୁଁ ଜାଣେ। ଆଉ ସେ ସେପରି ଏକ ଈଶ୍ୱର ଅଟନ୍ତି ଯେ ଆପଣ ବାକ୍ୟ ସହିତ ସମତାକୁ ରକ୍ଷା କରିଥାନ୍ତି। ଆଉ ଯେତେବେଳେ ମୁଁ କିଛି କାଂଶରେ ପ୍ରାପ୍ତ ବୟସ୍କ ସୀମାକୁ ପଦାର୍ପଣ କରିଥିଲି ସେତେବେଳେ ସେ କିପରି ଭାବେ ମୋତେ ସାକ୍ଷାତ କରିଥିଲେ, ସେ କିପରି ଭାବରେ ମୋ ସହିତ ଆଳାପ କରିଥିଲେ, ଜୟନ୍ତ ବୁଦ୍ଧାଟିରେ ନାୟ ମୁଁ କିପରି ଭାବରେ ସେହି ସ୍ଥାନରେ ତାଙ୍କୁ ସାକ୍ଷାତ କରିଥିଲି। ଆଉ ସେ ଅଗ୍ନିଟି ଉକ୍ତ ସ୍ଥାନରେ ଚାରିଆଡ଼େ ପ୍ରଦକ୍ଷିଣ କରିଥିଲା। ମୁଁ ତାଙ୍କୁ ଆଳାପ କରୁଥିବାର ଦେଖିଥିଲି ଆଉ କ'ଣ ଯେ ପ୍ରକୃତ ଘଟିବ ସେ ବିଷୟରେ ମୁଁ ତାଙ୍କୁ ଯଥାରୂପେ କହିବାର ଶୁଣିଥିଲି। ଆଉ ତାହା ଯେପରି ତ୍ରୁଟିହୀନ ରୂପେ ଉଚିତ ଘଟଣାଟିଏ ହୋଇପାରେ ତଦନୁସାରେ ପ୍ରତିଟି ଥର ତାହା ତ୍ରୁଟିହୀନ ରୂପେ ଘଟିଥିଲା। ସେହି ସମାନ ବ୍ୟକ୍ତି ଜଣକ ଯିଏକି ସେହି ଉନ୍ନତ ଲାଭ କରିସାରିଥିବା ସମୟଟିକୁ ସେପରି ଯଥାର୍ଥରେ କହିସାରିଥିଲେ, ସେ ସେହି ସମାନ ବ୍ୟକ୍ତି ଜଣକ ଅଟନ୍ତି ଯିଏକି ଏହି ବାକ୍ୟଟିକୁ, ଏହି ବାଇବଲ ଶିକ୍ଷାଟିକୁ ଉପଯୁକ୍ତ ଭାବେ ଶିକ୍ଷା ଦେବା ନିମନ୍ତେ ମୋତେ ପ୍ରେରଣା ପ୍ରଦାନ କରିଥାନ୍ତି। ଯେପରି ଭାବରେ ମୁଁ ଶିକ୍ଷା ପ୍ରଦାନ କରିଥାଏ ତାହା ହିଁ ଯଥୋଚିତ ବିଷୟଟି ଅଟେ, ଯେହେତୁ ଏହା ତ ଈଶ୍ୱରଙ୍କଠାରୁ ହିଁ ଆସିଥାଏ। ମୋ ନିମନ୍ତେ ଏହା ତ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି ଆଉ ସେ ଆଜି, କାଲି ଓ ଚିରଦିନ ସମାନ ଅଟନ୍ତି। ଯୀଶୁଖ୍ରୀଷ୍ଟ କହିଥିଲେ, ମୁଁ ପିତାଙ୍କ ନିକଟ ଆସିଅଛି ଆଉ ପିତାଙ୍କ ନିକଟ ପୁନଃ ଫେରିଯିବି। ଯେତେବେଳେ ସେ ଏହି ଜଗତ ପୃଷ୍ଠକୁ ଆସିଥିଲେ, ଯେତେବେଳେ ସେ ଅରଣ୍ୟ ମଧ୍ୟରେ ପରମେଶ୍ୱର ରୂପେ ପରିଚିତ ଥିଲେ, ସେତେବେଳେ ସେ ଏକ ଜ୍ୱଳନ୍ତ ଜ୍ୟୋତିଟିଏ ନାୟ ଥିଲେ। ଆଉ ଏହି ବିଷୟଟିକୁ କେତେ ଜଣ ଜାଣନ୍ତି? ସେ ତ ଏକ ଜ୍ୱଳନ୍ତ ଆଲୋକଟିଏ, ଅଗ୍ନିସ୍ତମ୍ଭଟିଏ ଥିଲେ। ଆଉ ସେ ଏହି ପୃଥିବୀ ପୃଷ୍ଠକୁ ଚାଲି ଆସିଥିଲେ ଆଉ ସେ ଏପରି କହିଥିଲେ ଯେ ମୁଁ ପିତାଙ୍କ ନିକଟରୁ ଆସିଅଛି ଆଉ ମୁଁ ଯାଇଥାଏ, ମୁଁ ପିତାଙ୍କ ନିକଟରୁ ଆସିଅଛି ଆଉ ମୁଁ ପୁଣି ସେ ପିତାଙ୍କ ନିକଟକୁ ଫେରିଯିବି। ଯେତେବେଳେ ସେ ମୃତ୍ୟୁବରଣ କରିଥିଲେ, ଅବସାୟ ହୋଇଥିଲେ, ପୁନଃ ଜୀବିତ ହୋଇ ଉଠିଥିଲେ ଆଉ ଦମିଶ୍କର ପଥ ମଧ୍ୟରେ ପାଉଲ ତାଙ୍କୁ ଦର୍ଶନ କରିଥିଲେ, ସେତେବେଳେ ସେ କିପରି ଥିଲେ? ଆଜ୍ଞା ହଁ, ସେତେବେଳେ ପର୍ଯ୍ୟନ୍ତ ସେ ଅଗ୍ନିର ସ୍ତମ୍ଭଟିଏ ଥିଲେ। ଆଉ ଯେତେବେଳେ ସେ ଏହି ଜଗତ ପୃଷ୍ଠ ଥିଲେ, ସେତେବେଳେ ସେ କ'ଣ କହିଥିଲେ? ସେ ଯେ ପାଉଲକୁ ଦର୍ଶନ ଦେଇଥିଲେ, ସେତେବେଳେ ସେ କ'ଣ କରିଥିଲେ? ସେ କିପରି ଭାବରେ ପ୍ରେରଣ କରିଥିଲେ? ସେ ତ ତାଙ୍କୁ ଜଣେ ଭାବବାଦୀକୁ ପ୍ରେରଣ କରିଥିଲେ, ଯିଏକି କିପରି ଭାବରେ ଯେ ବାପ୍ତି ତାହାକୁ ଅଛି ତାହା ତାଙ୍କୁ କହିଥିଲେ ଆଉ ତତ୍ପରେ କ'ଣ ଯେ କରିବାକୁ ହେବ ସେ ବିଷୟରେ ତାଙ୍କୁ ଶିକ୍ଷା ଦେଇଥିଲେ। ଆପଣ ହସ୍ତଟିକୁ ତାଙ୍କ ଉପରେ ରଖି ତାଙ୍କୁ ଆରୋଗ୍ୟ ପ୍ରଦାନ କରିଥିଲେ ଆଉ ସେ ଯେ ଦର୍ଶନଟି ଦେଖିଥିଲେ ଏ ବିଷୟରେ ତାଙ୍କୁ କହିଥିଲେ। ସେହି ସମାନ ଯୀଶୁଖ୍ରୀଷ୍ଟ ଆଜି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ସେହି ସମାନ ଧରଣ କାର୍ଯ୍ୟଗୁଡ଼ିକୁ ସାଧନ କରୁଛନ୍ତି ଆଉ ଅଧ୍ୟାପକ ସେହି ସମାନ ଧରଣର ଅଗ୍ନିସ୍ତମ୍ଭଟି ଅଟନ୍ତି, ସେହି ସମାନ ବିଷୟଗୁଡ଼ିକୁ ଶିକ୍ଷା ପ୍ରଦାନ କରୁଛନ୍ତି ଏବଂ ବାକ୍ୟଟି ଦ୍ୱାରା ଏହାକୁ ସୁଦୃଢ଼ ପ୍ରଦାନ ମଧ୍ୟ କରୁଛନ୍ତି ଆଉ ଚିହ୍ନଗୁଡ଼ିକ ଦ୍ୱାରା ଏବଂ ଆଶ୍ଚର୍ଯ୍ୟଗୁଡ଼ିକ ଦ୍ୱାରା ଏହାକୁ ଦୃଢ଼ତା ପ୍ରଦାନ କରୁଛନ୍ତି। ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ, ଏଥିପାଇଁ ମୁଁ ଅତି ଆନନ୍ଦିତ ଅଟେ, କାରଣ ଯେ ତାହା କ'ଣ ଯେ କରିବାକୁ ଅଛି ତାହା ତ ମୁଁ ଜାଣେ ନାହିଁ। ଆପଣମାନେ ମଧ୍ୟ ଯେ ଖ୍ରୀଷ୍ଟିଆନ ଅଟନ୍ତି ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ଆଉ ଆପଣମାନେ ଏଠାରେ ସ୍ଥିତ ଭଜନାଳୟର ସଦସ୍ୟମାନେ ଏହାର ନାମଟିକୁ ଯେ ଆମମାନେ ପରିବର୍ତ୍ତନ କରିବାକୁ ଯାଉଅଛୁ ଏ ବିଷୟରେ ମୁଁ ଆପଣମାନଙ୍କୁ କହିସାରିଅଛି। ଏହାକୁ ବ୍ରାହ୍ମ ଆରାଧନାଳୟ ରୂପେ ପରିଚିତ କରାଇବା ବିଷୟଟି ପ୍ରକୃତ ଉଚିତ ହୋଇ ନାହିଁ, ତାହା ତ ଜଣେ ବ୍ୟକ୍ତିଙ୍କ ନାମଟି ମାତ୍ର ଅଟେ। ଏହାକୁ ବିଚାର କରନ୍ତୁ, ଆମମାନେ ଏହାର ନାମଟିକୁ ପରିବର୍ତ୍ତନ କରିବାକୁ ଯାଉଅଛୁ, ଏହାକୁ ଅନେକ ପରିବର୍ତ୍ତିତ ନାମରେ ପରିଚିତ କରିବୁ। କିଛି ସମୟ ଉତ୍ତରେ ଆମମାନେ ଏହା ଉପରେ ବିଚାର ବିମର୍ଶ କରିବୁ। ଏହା ଯେ କେବଳ ଜୀବିତ ପରମେଶ୍ୱରଙ୍କ ମଣ୍ଡଳୀ ହୋଇ ରହୁ ଏହା ମୁଁ କେବଳ ଇଚ୍ଛା କରିଥାଏ। ମୁଁ ତ ଏହାକୁ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, ପେଣ୍ଟିକୋଷ୍ଟ ସମ୍ପ୍ରଦାୟ ନାମରେ ଯେ ନାମିତ ହେଉ ଏପରି ଇଚ୍ଛା କରିନଥାଏ। ସେହି ସବୁ ବ୍ୟକ୍ତିଗଣଙ୍କୁ ଯେଉଁମାନଙ୍କୁ ମୁଁ ନିଜ ହୃଦୟ ସହିତ ସ୍ନେହ କରିଥାଏ, କିଏ ଯେ କେଉଁ ସମ୍ପ୍ରଦାୟରୁ ଅଟେ ତାହା ମୁଁ ଜାଣିନଥାଏ, ମୁଁ ଆପଣମାନଙ୍କୁ କହିପାରେ ନାହିଁ। ମୋତେ ତ କେବଳ ବାକ୍ୟଟିକୁ ହିଁ ଅବଶ୍ୟ ପ୍ରଚାର କରିବାକୁ ଅଛି। ମୁଁ ତ କେବଳ ଜାଲଟିକୁ ପକାଇଥାଏ ଓ କୂଳକୁ ଟାଣି ଆଣିଥାଏ, ଆଉ ସେଥିରେ ତ ବେଙ୍ଗ ଗୁଡ଼ିକ ଥାନ୍ତି ଆଉ ସେଥିରେ ପାଣିରେ ବାସ କରୁଥିବା ବୁଢିଆଣୀ ଗୁଡ଼ିକ ମଧ୍ୟ ଥାନ୍ତି, ସେଥିରେ ସାପ ଗୁଡ଼ିକ ମଧ୍ୟ ରହିଥାନ୍ତି ଆଉ ସେଥିରେ କିଛି ଅଳ୍ପ ପରିମାଣର ମାଛ ଗୁଡ଼ିକ ମଧ୍ୟ ରହିଥାନ୍ତି। ଆଉ ସେଗୁଡ଼ିକ ବିଷୟରେ ସିଦ୍ଧାନ୍ତ ଗ୍ରହଣ କରିବାଟା ଈଶ୍ୱର ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିଥାଏ। ମୁଁ ତ କେବଳ ଜାଲଟିକୁ କୂଳକୁ ଟାଣି ଆଣିଥାଏ, ବାକ୍ୟଟିକୁ କେବଳ ପ୍ରଚାର କରିଥାଏ ଏବଂ ଏହାକୁ କୂଳକୁ ଟାଣି ଆଣିଥାଏ ଆଉ କହିଥାଏ, ହେ ପ୍ରଭୁ, ଆପଣଙ୍କର ସେମାନେ ସମସ୍ତେ ଏହି ସ୍ଥାନ ଅଛନ୍ତି, ପ୍ରତ୍ୟେକ ବେଦିନୀର ଚାରିଆଡ଼କୁ ଘେରି କରି ରହିଅଛନ୍ତି, ଆପଣ ନିଜ ଅଧିକାର ସମ୍ପତ୍ତିକୁ ଚିହ୍ନନ୍ତି, ଆପଣ ସେମାନଙ୍କୁ ପତ୍ର ମଧ୍ୟ ଜାଣନ୍ତି। ପିତା କିଏ ଯେ କିପରି ଅଟେ ତାହା ତ ଆପଣ ଜାଣନ୍ତି, ଯେହେତୁ ସେମାନେ ସମସ୍ତେ ଜଗତ ପତ୍ନୀରୁ ଆପଣଙ୍କ ସମ୍ପତ୍ତି ଅଟନ୍ତି। ତାହା ଏହି ସର୍ବାପେକ୍ଷା ଉତ୍ତମ ବିଷୟଟି ଅଟେ ଯାହାକି ମୁଁ କହିପାରିଥାଏ। ମୁଁ ତ ଏହି ସ୍ଥାନରୁ ଚାଲିଯାଇ ଅନ୍ୟ କୌଣସି ସ୍ଥାନକୁ ପତ୍ରକାର ଦ୍ୱାରା ସେଠାରେ ଏକ ଦଳକୁ ପ୍ରସ୍ତୁତ କରିପାରେ। ତାହା ହିଁ ସବୁକିଛି ଅଟେ ଯାହାକି ମୁଁ କରିପାରିଥାଏ, ଯଥୋଚିତ ବିଷୟଟି ଅଟେ। ବର୍ତ୍ତମାନ ସ୍ମରଣ ରଖିଥାନ୍ତୁ, କେହି ଯଦି ସାକ୍ଷାତକାରର ସମୟଟିକୁ ଚାହୁଁଥାନ୍ତି ତେବେ ଏଠାରେ ସ୍ଥିତ ଭାଇ ମର୍ସିୟର କିମ୍ବା ବି ଅଟଲର 2-1519 ସମ୍ପ୍ରସାରଣ କରନ୍ତୁ। ଆପଣମାନଙ୍କ ସାକ୍ଷାତ କରି ଆମେ ଆନନ୍ଦିତ ହେବୁ। ଆଉ ଆପଣଙ୍କ ଆତ୍ମୀୟ ଓ ପ୍ରିୟଜନମାନେ ଯଦି ଏଠାକୁ ଆସନ୍ତି ଆଉ ଉଦ୍ଦୀପନା ସଭାଟି ନିମନ୍ତେ ଶୀଘ୍ରାଶୀଘ୍ର କରିବାକୁ ଅଛି। ବର୍ତ୍ତମାନ ମୋତେ ଚାଲିଯିବାକୁ ଅଛି। ଆଜି ରାତ୍ରି କାଳରୁ ମୁଁ ନିଜସ୍ୱ ରୂପେ ମୋତେ ଆପଣଙ୍କ ଯିବାକୁ ଅଛି। ଆଉ ଆଜିଠାରୁ ଠିକ 2 ଦିନ ନିମନ୍ତେ ମୋତେ ଆପଣଙ୍କ ଅନ୍ୟତା ଯିବାକୁ ଅଛି। ମୁଁ ତ ସେଠାକୁ କେବଳ ଯାଉଅଛି ଏବଂ ସେଠାରେ ଅଧ୍ୟୟନରେ ବ୍ୟସ୍ତ ରହିବି। ଏପରି ଅଟେ ହେ ପ୍ରଭୁ, ଆପଣ ତ ମୋର ନିକଟବର୍ତ୍ତୀ ଅଟନ୍ତି। ଆପଣ ଯେ ଏଠାରେ ଅଛନ୍ତି ତାହା ମୁଁ ଜାଣେ। ଆଉ ଆପଣ ତ ନିଜର ବାକ୍ୟରେ ରହିଅଛନ୍ତି ଯେ ଯେଉଁମାନେ ଆପଣଙ୍କ ନିକଟବର୍ତ୍ତୀ ଥାନ୍ତି ଆପଣ ମଧ୍ୟ ସେମାନଙ୍କର ନିକଟବର୍ତ୍ତୀ ହୋଇଥାନ୍ତି। ସୁତରାଂ ଯେତେବେଳେ ପର୍ଯ୍ୟନ୍ତ ଅଗ୍ନିସ୍ତମ୍ଭଙ୍କୁ ପୁନଶ୍ଚ କରୁଥିବାର ମୁଁ ଦେଖିନଥାଏ ସେତେବେଳେ ପର୍ଯ୍ୟନ୍ତ ମୁଁ ପ୍ରାର୍ଥନା କରୁଥିବି ଏବଂ ଅପେକ୍ଷା କରୁଥିବି। ତେବେ ଏହା ଯେ ମୁଁ ଜାଣିବି ଏହା ମୁଁ ଜାଣେ ଏବଂ ମୁଁ ଏଥିପାଇଁ ପ୍ରସ୍ତୁତ ହୋଇଯାଇଅଛି। ତତ୍ପରେ ଆରୋଗ୍ୟକାରୀ ସେବା ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ମୁଁ ପ୍ରଚାର ମଞ୍ଚ ଉପରକୁ ଯିବି। ତେବେ ଯାଇ ପୀଡ଼ିତମାନଙ୍କୁ ଏବଂ ସଂକ୍ରାପଣମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ମୁଁ ଯଥାସମ୍ଭବ କାର୍ଯ୍ୟଟିକୁ କରିପାରିବି। ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କ ସବୁକିଛି ଦୟା ନିମନ୍ତେ ଆମେ ଆପଣଙ୍କ ପ୍ରତି ଆଭାର ବ୍ୟକ୍ତ କରିଥାଉ। ଆଉ ଆପଣ ଯେତେବେଳେ ଆସିଥାନ୍ତି ବିଶ୍ୱାସକୃତ ଅବସ୍ଥାରେ ଆସନ୍ତୁ। ଆଉ ଏକ ସର୍ବଶ୍ରେଷ୍ଠ ସଭାଟି ନିମନ୍ତେ ଆମେ ଆଶା କରୁଅଛୁ। ମୁଁ ତ ତାହା ପ୍ରକାଶ କରି କହିବା ନିମନ୍ତେ ଚାହେଁ। ଆଜି ରାତ୍ରି କାଳରେ ଭାଇ ଜେରିସ୍ ଏଠାରେ ଅଛନ୍ତି କି? ଭାଇ ଜେଫ୍ରିଜ୍ଙ୍କର ପ୍ରତି ଓ ତାଙ୍କ କାର୍ଯ୍ୟ ନିମନ୍ତେ ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ କୃତଜ୍ଞତା ପ୍ରଦାନ କରୁଥାଏ। ସେ ଯେ ଦ୍ୱୀପପୁଞ୍ଜଗୁଡ଼ିକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯେ ଫେରିଯାଇ ଅଛନ୍ତି ଏପରି ମୁଁ ଅନୁମାନ କରିଥାଏ। ଭାଇ ରାଇଟ୍ ଓ ଭଉଣୀ ରାଇଟ୍ଙ୍କୁ ଏବଂ ତାଙ୍କ ସଭାଗତ ଅଧିକାଂଶ ସଦସ୍ୟମାନଙ୍କୁ ଏଠାରେ ଉପସ୍ଥିତ ଦେଖି ମୁଁ ଆନନ୍ଦିତ ଅଟେ। ଏହି କିଛି କଣ ଆଗରୁ ଆଇନଜୀବୀ ରବର୍ଟସନ୍ଙ୍କୁ ସେଠାରେ ଦେଖିଥିଲି। କିଛି ସମୟ ପୂର୍ବେ ଏଠାକୁ ଆସୁଥିବାର ମୁଁ ଦେଖିଥିଲି। ତାଙ୍କ ସେହି ସମାଚାରଟି ନିମନ୍ତେ ବିଗତ ଦିନ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସେହି ସୁସମାଚାର ନିମନ୍ତେ ମୁଁ ତାଙ୍କୁ ହୃଦୟ ସହିତ ଧନ୍ୟବାଦ ଦେବାକୁ ଚାହିଁଥିଲି। ସେ ଯେ କିଏ ଥିଲେ ଏ ବିଷୟରେ କେହି ମୋତେ କିଛି କହିନଥିଲେ ଆଉ ମୁଁ ବହୁତ ଲଜ୍ଜିତ ହୋଇଥିଲି। ଆଉ ମୁଁ ସେଥିପାଇଁ ବହୁତ ବିଚଳିତ ଅଟେ ଏବଂ ମୁଁ ମଧ୍ୟ ଅଧିକ ଲଜ୍ଜିତ ଅଟେ। ଭଗବାନଙ୍କ ଉପରେ ସେ ଏକ ଉତ୍କୃଷ୍ଟ ସମାଚାରଟି ପ୍ରଦାନ କରିଥିଲେ। ଆଉ ଆଜି ରାତ୍ରି କାଳେ ମୁଁ ପ୍ରଚାର କରିଥିବା ସନ୍ଦେଶ ପାଇବା ସମକକ୍ଷ ସମାଚାରଟି ଥିଲା। ଆଉ ସେହି ହେତୁ ଆଜି ପତ୍ରକାଳ ଏଠାରେ ଆଉ ଜଣେ ସୁସମାଜ ପ୍ରଚାରକ ସେବକ ଅଛନ୍ତି କିମ୍ବା ବିଗତ ରାତ୍ରିକାଳ ଥିଲେ ସେ ମେଥଡିଷ୍ଟ ମଣ୍ଡଳୀରୁ ଭାଇ ସ୍ମିଥ ଥିଲେ କିମ୍ବା ସେହି ସ୍ଥାନରେ ଅବସ୍ଥିତ ଥିବା ଚର୍ଚ୍ଚ ଅଫ୍ ଗଡ୍ ମଣ୍ଡଳୀରୁ ଥିଲେ। ଆଜି ରାତ୍ରିକାଳରେ ସେ ଏହି ସ୍ଥାନରେ ଅଛନ୍ତି କି ନାହିଁ ଏହା ମୁଁ ଜାଣେ ନାହିଁ। ଆଜି ରାତ୍ରିକାଳରେ ସେ ଏହି ସ୍ଥାନରେ ଅଛନ୍ତି କି ନାହିଁ ତାହା ମୁଁ ଜାଣେ ନାହିଁ। ଆପଣ ଯଦି ଏହି ସମାଚାର ଏହି ପ୍ରଚାର ମଞ୍ଚ ଉପରେ ଠିଆ ହୁଅନ୍ତି ଏବଂ ସେ ଆଡ଼କୁ ଫେରି ଚାହିଁଥାନ୍ତି ତେବେ କହିବା ନିମନ୍ତେ ଏହା ତ ଅଧିକ କଷ୍ଟସାଧ୍ୟ ହୁଅନ୍ତା। ଏହା ଯେ ସମତଳ ସ୍ଥାନଟି ଅଟେ ଏପରି ଆପଣମାନେ କହି ଦେଖିଥାନ୍ତି ଆଉ ଆପଣମାନେ ସେପରି କହିପାରିଥାନ୍ତି। ଭାଇ ସ୍ମିଥ, ଆପଣ ଯଦି ଏହି ସ୍ଥାନରେ ଥାନ୍ତି ଆମେ ଆପଣଙ୍କ ପ୍ରତି ଆଭାରୀ ଅଟୁ। ଏହା ସେହି ଭାଇ ଜଣକ ନୁହନ୍ତି କି ଠିକ୍ ସେହି ସ୍ଥାନରେ ଯିଏ ବସିଅଛନ୍ତି ସେହି ସାଧାରଣ ଭାଇ ଜଣକ ଯିଏକି ଜୋର୍ଗିଆରୁ ଆସିଅଛନ୍ତି ଏବଂ ଭାଇ କଲିନ୍ସଙ୍କର ଠିକ୍ ପାଖରେ ସେ ବସିନାହାନ୍ତି କି? ଭାଇ ଆଜି ରାତ୍ରି କାଳରେ ଆପଣଙ୍କୁ ପୁନଶ୍ଚ ଏହି ସ୍ଥାନକୁ ଆସିବା ଦେଖି ଆନନ୍ଦିତ ଅଟେ। ଆଉ ଆପଣମାନଙ୍କ ମଧ୍ୟରେ ବାକି ସଦସ୍ୟଗଣ ଆପଣମାନେ ପ୍ରତ୍ୟେକ ଯେ କିଏ ଅଟନ୍ତି ତାହା ତାମାନେ ସମସ୍ତେ ଜାଣିନାହୁଁ, ମାତ୍ର ତଥାପି ଆପଣ ଦେଖି ଆନନ୍ଦିତ ଅଟୁ। ସେ ବିଗତ ଦିନମାନଙ୍କରେ ଉକ୍ତ ବାଳିକାଟି ନିମନ୍ତେ ପ୍ରାର୍ଥନା କରିବାକୁ ଯାଇଥିବା ସମୟରେ ଏଠାରେ ସାକ୍ଷାତ ହୋଇଥିବା ସେ ଭାଇ ଓ ଭଉଣୀ ଯେ ସେମାନେ ଅଟନ୍ତି ଏପରି ମୁଁ ଆଶା କରିଥାଏ। ଠିକ୍ ପାର୍ଶ୍ୱ ଦେଶରେ ଜଣେ ଚିକିତ୍ସକ ମଧ୍ୟ ଏହି ସ୍ଥାନରେ ବସିଅଛନ୍ତି। ଚିକିତ୍ସକ ମହାଶୟ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆପଣମାନେ ସେବକଗଣ ଏବଂ ଭାତୃଗଣ, ମୁଁ ଯେପରି ଭାବେ ସକ୍ଷମ ହୋଇପାରିଥାଏ ତଦନୁସାରେ ଏହି ଅଭିଯାନଟିକୁ ବର୍ତ୍ତମାନ ସୁଦ୍ଧା ଖୁବ୍ ସାବଧାନ ସହିତ ଏତେ ଦୂର ପର୍ଯ୍ୟନ୍ତ ଯେ ଚଳାଇ ଆଣିଅଛି ସେହି କାରଣରୁ ଅନୁଭବ ପୂର୍ବକ ମୋତେ ବାଧା କାରଣ ବୋଲି ଚିନ୍ତା କରନ୍ତୁ ନାହିଁ। ଏହା ତ ଆମମାନଙ୍କ ଆରାଧନାଳୟଟି ଅଟେ। ଏହି ସ୍ଥାନରେ ବିଶେଷ ଏକ ବିଷୟର ଉପରେ ଆମମାନେ ଦଣ୍ଡାୟମାନ ହୋଇ ରହିଥାଉ। ଆଉ ସେହି ପ୍ରକୃତ ବାକ୍ୟଟି ସହିତ ଆମମାନେ ଏହି ସ୍ଥାନରେ ଦୃଢ଼ତାର ସହିତ ସ୍ଥିର ହୋଇ ରହିବାକୁ ଚାହିଁଥାଉ ଏବଂ ସେମାନଙ୍କୁ ତଦ୍ରକମ୍ପମାନ କରିଥାଉ। ତତ୍ପରେ ଆପଣମାନେ ଯଦି କଦାଚ ବିଭାଗକାମୀ ହୋଇଥାନ୍ତି ତେବେ ଆମମାନେ ଫେରି ଆସିବାକୁ ଯାଇଯାଉଛୁ ବୋଲି କହିଥାଉ। ଆପଣମାନେ ତ ଉତ୍ତମ ବିଷୟକୁ ଜ୍ଞାତ ହୋଇଥିଲେ ଆଉ ଏହା ସେହି ଟେପ୍ ମଧ୍ୟରେ ମଧ୍ୟ ପଞ୍ଜୀକୃତ ହୋଇ ରହିଅଛି। ଲକ୍ଷ୍ୟ କରନ୍ତୁ, ଆପଣମାନଙ୍କ ଅବସ୍ଥାରେ ଏପରି ଅଟେ, ଏଠାରେ ଟେପ୍ରେ ମଧ୍ୟ ତାହା ରହିଅଛି। ଆମମାନଙ୍କର ଆହୁରି ଅନେକ ଗୁଡ଼ିଏ ଶିକ୍ଷଣ ବିଷୟ ରହିଅଛି ଯେଉଁଗୁଡ଼ାକୁ ଅବଶ୍ୟ ଶିଖାଇବାକୁ ଅଛି ତତ୍ପରେ ଲିଓ। କିନ୍ତୁ ଆମମାନେ ଆପଣ ସେତିକିଟି ପାଇଅଛନ୍ତି, ଆପଣମାନେ ସେହି ଅଳ୍ପଟିକର ସହିତ ସୁସ୍ଥିର ହୋଇ ରହିଥାନ୍ତୁ ଏବଂ କିଛି ଦିନ ଉତ୍ତରେ ଆମମାନେ ଏହାର ଅବଶିଷ୍ଟାଂଶକୁ ଲାଭ କରିବୁ। ଯେପରିକି ଜଣେ ବ୍ୟକ୍ତି ଥିଲେ ଆଉ ସେ ତରଭୁଜ ଖାଉଥିବା ସମୟରେ କହିଥିଲେ ତାହା ତ ଉତ୍ତମ ଫଳଟିଏ ଥିଲା, କିନ୍ତୁ ଏହାଠାରୁ ମଧ୍ୟ ଅଧିକ ଉତ୍ତମ ଫଳଟିଏ ଅବଶ୍ୟ ରହିଅଛି। ସୁତରାଂ ଏହା ଉପରେ ଆହୁରି ଉତ୍ତମଜନକ ଶିକ୍ଷା ଆମ ନିକଟରେ ରହିଅଛି ଯାହାକି ଅତିଶୀଘ୍ର ପରିଚାଳନା କରୁଅଛି। ଈଶ୍ୱର ଆପଣମାନଙ୍କୁ ଅତ୍ୟନ୍ତ ବହୁଳ ପରିମାଣରେ ଆଶୀର୍ବାଦ କରନ୍ତୁ। ଆମ୍ଭେମାନେ ଯେତେବେଳେ ବାପ୍ତିସ୍ମ ସେବା କାର୍ଯ୍ୟଟିକୁ ଏହି ବର୍ତ୍ତମାନ ସମୟରେ କାର୍ଯ୍ୟକାରୀ କରିବାକୁ ଯାଉଅଛୁ ଭାଇ ନେଭିଲ, ତାହା ତ ଯଥବିଶେଷ ନୁହେଁ କି? ଏହି ବର୍ତ୍ତମାନ ସମୟରେ ବାପ୍ତିଷ୍ଟ ହେବା ନିମନ୍ତେ କେହି ଜଣେ ଏଠାରେ ଅଛନ୍ତି କି? ଆପଣ ଯେ କିଏ ଅଟନ୍ତି ତାହା ତ ମୁଁ ସୁକ୍ଷେପ କରିନଥାଏ। ଆମମାନେ ବାପ୍ତିଷ୍ଟ କରିବା ନିମନ୍ତେ ଏହି ସ୍ଥାନରେ ଅଛୁ। ଯେଉଁମାନେ ବାପ୍ତିଷ୍ଟ ହେବାକୁ ପ୍ରସ୍ତୁତ ହୋଇଥିଲେ ସେମାନେ ଆପଣମାନଙ୍କ ହସ୍ତ ଗୁଡ଼ିକ ଉତ୍ତୋଳନ କରନ୍ତୁ। କେହି ଜଣେ ଏଠାରେ ଜଣେ ମହିଳା ଅଛନ୍ତି ଏପରି ମୁଁ ବିଶ୍ୱାସ କରିଥାଏ। ଅନ୍ୟ କେହି ଜଣେ ଏଠାରେ ଅଛି କି? ବର୍ତ୍ତମାନ ପୁରୁଷମାନଙ୍କ ନିମନ୍ତେ ଓ ମହିଳାମାନଙ୍କ ନିମନ୍ତେ ଆମମାନଙ୍କ ସହିତ ଏଠାରେ ବସ୍ତ୍ରଗୁଡ଼ିକ ରହିଅଛି। ବର୍ତ୍ତମାନ ଆମମାନେ ତ ସେପରି କଥାରେ କହୁନାହୁଁ ଯେ ବ୍ୟାପ୍ଟିଷ୍ଟ ମଣ୍ଡଳୀକୁ ପରିତ୍ୟାଗ କରନ୍ତୁ ବୋଲି କିମ୍ବା ମେଥଡିଷ୍ଟ ମଣ୍ଡଳୀ ପରିତ୍ୟାଗ କରନ୍ତୁ ବୋଲି ଆମମାନେ ସେପରି କିଛି କହିନଥାଉ। ଆପଣମାନେ ନିଜ ନିଜ ମଣ୍ଡଳୀଗୁଡ଼ିକ ମଧ୍ୟକୁ ଫେରିଯାଆନ୍ତୁ। କିନ୍ତୁ ଧର୍ମଶାସ୍ତ୍ର ଆଜ୍ଞାନୁସାରେ ଆପଣମାନେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜ ହୋଇନାହାନ୍ତି, କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ, କେବଳ ଯୀଶୁଙ୍କ ନାମରେ ଏପରି ନୁହେଁ କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ, ତାହା ହିଁ ଧର୍ମଶାସ୍ତ୍ର ଉକ୍ତି ଅଟେ। ଆପଣ ଭ୍ରାନ୍ତିଜନକ ବାପ୍ତିସ୍ମରେ ବାପ୍ତିଜ ହୋଇଅଛନ୍ତି। ନଦୀକୁ ଯିବା ସମୟରେ ମୁଁ କୌଣସି ପ୍ରକାର ଅସୁବିଧାଜନକ ପରିସ୍ଥିତିକୁ ପ୍ରଶ୍ରୟ ଦେବାକୁ ଚାହିଁନଥାଏ, ମାତ୍ର ଯେତେବେଳେ ମୁଁ ସେହି ପରିଚୟ ପତ୍ରଟିକୁ ସଙ୍ଗରେ ଧାରଣ କରିଥାଏ ସେଥିରେ ସବୁକିଛି ବିଷୟକୁ ମୁଁ ସୁସ୍ପଷ୍ଟ କରି ଦେଖିବାକୁ ଇଚ୍ଛା କରିଥାଏ। ଏ ପ୍ରକାର ସୁସ୍ପଷ୍ଟ ବିଷୟକୁ ମୁଁ ଜାଣିଥାଏ ଯେହେତୁ ସେହି ସମୟରେ ମୁଁ ବିଦେଶକୁ ଯିବାକୁ ଚାହିଁଥାଏ। ସୁତରାଂ ଆପଣମାନେ ମଧ୍ୟ ଠିକ୍ ସେହି ସମାନ ଧରଣ ବିଷୟରେ ଯେ କାର୍ଯ୍ୟକାରୀ କରନ୍ତୁ ଏହା ମୁଁ ଆପଣମାନଙ୍କୁ ପରାମର୍ଶ ଦେବାକୁ ଚାହେଁ। ଆପଣଙ୍କ ନିଜ ସମୟରେ ଫେରି ଯାଆନ୍ତୁ, ତାହା ଆପଣଙ୍କ ଓ ଈଶ୍ୱର ମଧ୍ୟରେ ରହିଥିବା ଭରସାଟି ଉପରେ ନିର୍ଭରଶୀଳ ଅଟେ। ଆପଣମାନଙ୍କ ପରାମର୍ଶ ଦେଇ କହିବାକୁ ମୋ ନିକଟରେ ତାହା ହିଁ ସବୁକିଛି ରହିଅଛି। ତଥାପି ପବିତ୍ର ଧର୍ମଶାସ୍ତ୍ରରେ କେହି ଜଣେ ହେଲେ ମଧ୍ୟ ଅନ୍ୟ କୌଣସି ପନ୍ଥାରେ ବାପ୍ତିତ ହୋଇନଥିଲେ, କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିନୁ। ଆଉ ସେମାନେ ଯେଉଁମାନେ କି ବାପ୍ତିତ ହୋଇଥିଲେ ସେମାନେ ସାଧୁ ପାଉଲଙ୍କ ଦ୍ୱାରା ଦୃଢ଼ତାର ସହିତ ଆଦେଶ କରିଥିଲେ ଯେ ଏବଂ ସେ କହିଥିଲେ ଯେ ଯଦି କୌଣସି ସ୍ୱର୍ଗଦୂତ ମଧ୍ୟ ଅନ୍ୟ ସୁସମାଜ ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ। ଆଉ ସେ ସେମାନଙ୍କୁ ଆଦେଶ ପ୍ରଦାନ କରି କହିଥିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପୁନଶ୍ଚ ବାପ୍ତିତ ହେବା ନିମନ୍ତେ ଆଜ୍ଞା ପ୍ରଦାନ କରିଥିଲେ, ତାହା ହିଁ ଯଥୋଚିତ ବିଷୟଟି ଅଟେ। ଆଉ ସେ ତାହାକୁ କାର୍ଯ୍ୟକାରୀ କରିଥିଲେ, ଯାହାକୁ କାର୍ଯ୍ୟକାରୀ କରିଥିଲେ ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସେ ଆମମାନଙ୍କୁ ମଧ୍ୟ ଆଦେଶ ଦେଇଥିଲେ। ସୁତରାଂ ଈଶ୍ୱର ଯଦି ଇଚ୍ଛା କରିଥାନ୍ତି ତେବେ ସେହି ସମାନ କାର୍ଯ୍ୟଟିକୁ ଆମମାନେ ମଧ୍ୟ କରିବୁ। ଆମମାନେ ଚରଣ ପ୍ରକ୍ଷାଳନ ବିଷୟଟିକୁ ବିଶ୍ୱାସ କରିଥାଉ, ଆମମାନେ ପ୍ରଭୁଜ ପଥଟିକୁ ମଧ୍ୟ ବିଶ୍ୱାସ କରିଥାଉ। ଆମମାନେ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନକୁ ଦୃଶ୍ୟମାନ ହେଉଥିବା ଆତ୍ମାଟି ନୁହେଁ ମାତ୍ର ପ୍ରଭୁଙ୍କର ଅମରତ୍ୱ ଶରୀରକୁ, ଆତ୍ମିକ ନୁହେଁ ମାତ୍ର ପ୍ରଭୁଙ୍କର ଅମରତ୍ୱ ଶରୀରକୁ ମହିମାରେ ପୁନଶ୍ଚ ଆଗମନ କରିବା ବିଷୟଟିକୁ ବିଶ୍ୱାସ କରିଥାଉ। ଆମ୍ଭେମାନେ ମୃତମାନଙ୍କ ଶାରୀରିକ ରୂପେ ପୁନରୁତ୍ଥାନ ବିଷୟଟିକୁ, ଏକ ଶରୀରକୁ ଲାଭ କରିବା ବିଷୟଟିକୁ, କବର ମଧ୍ୟରେ ବୃଦ୍ଧ ଜୀର୍ଣ୍ଣ ଶରୀର ଯେପରି ରହିଥିଲା ସେପରି ନୁହେଁ, କିନ୍ତୁ ଏକ ନବୀକୃତ ଶରୀରକୁ, ଯୌବନତ୍ୱର ସମ୍ପୂର୍ଣ୍ଣ ପରିପୂର୍ଣ୍ଣତାରେ ଆଶିଷିତ ଶରୀରଟିକୁ ଲାଭ କରିବାର ବିଷୟଟିକୁ ଓ ତାହା ସହିତ ଚିରସ୍ଥାୟୀ ହୋଇ ବାସ କରିବା ବିଷୟଟିକୁ ମଧ୍ୟ ବିଶ୍ୱାସ କରିଥାଉ। ଆମ୍ଭେମାନେ ଆତ୍ମାର ଅମରତ୍ୱ ବିଷୟଟିକୁ ବିଶ୍ୱାସ କରିଥାଉ, ନିଶ୍ଚିତ ରୂପେ ସେପରି ବିଶ୍ୱାସ କରିଥାଉ। ଅନନ୍ତ ଜୀବନ କେବଳ ଏକମାତ୍ର ଗଠନଟି ରହିଅଛି ଆଉ ତାହା ଯେ ଜୀବନଟି ଅଟେ, ଏହାକୁ ଆମମାନେ କେବଳ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଲାଭ କରିଥାଉ, ଏହାକୁ ଆମେ ବିଶ୍ୱାସ କରିଥାଉ ଆଉ ତାହା ହିଁ ଯଥୋଚିତ ରୂପେ ନ୍ୟାୟୋଚିତ ଅଟେ। ସେହିହେତୁ ଆମମାନେ ଚିରସ୍ଥାୟୀ ଦଣ୍ଡର ବିଷୟଟିକୁ ବିଶ୍ୱାସ କରିନଥାଉ। ଆମ୍ଭେମାନେ ତ ନରକ ଜ୍ୱାଳାର ଅଗ୍ନି ବିଷୟରେ ବିଶ୍ୱାସ କରିଥାଉ, ଗନ୍ଧକ ଶିଳରାଶିରେ ପ୍ରଜ୍ୱଳିତ ହେଉଥିବା ସ୍ଥାନଟି ବିଷୟକୁ ମଧ୍ୟ ବିଶ୍ୱାସ କରିଥାଉ, କିନ୍ତୁ ଏହା ଯେ ଚିରଦିନ ପାଇଁ ଜଳିଥାଏ ଏହି ବିଷୟଟିକୁ ଆମମାନେ ବିଶ୍ୱାସ କରିନଥାଉ, କାରଣ ଏହା ଯଦି ସେପରି ସ୍ଥାନଟି ହୋଇଥାଏ ସେଥିପାଇଁ ଅନନ୍ତ ଜୀବନକୁ ଆବଶ୍ୟକ ହୋଇଥାଏ। କେବଳ ଅନନ୍ତ ଜୀବନର ଏକମାତ୍ର ସ୍ରୋତ ରହିଅଛି ଆଉ ତାହା ଈଶ୍ୱର ମଧ୍ୟ ନିର୍ଗତ ଅଟେ, ତାହା ହିଁ ଯଥୋଚିତ ଅଟେ। ଆପଣମାନେ ପ୍ରଜ୍ୱଳିତ ଅବସ୍ଥାରେ ସେଠାରେ ରହିଥିଲେ, ହୋଇପାରେ ଏକ ନିୟୁତ ବର୍ଷ ପର୍ଯ୍ୟନ୍ତ, ଦଶ ନିୟୁତ ବର୍ଷ ପର୍ଯ୍ୟନ୍ତ ହୋଇପାରେ, ତାହା ତ ମୁଁ ଜାଣେ ନାହିଁ, ମାତ୍ର ଆପଣ ଚିରସ୍ଥାୟୀ ଜୀବନ ଧାରଣ କରି ରହିପାରନ୍ତି ନାହିଁ। ଆପଣମାନେ ଅନନ୍ତକାଳ ପର୍ଯ୍ୟନ୍ତ ଜଳିପାରନ୍ତି ନାହିଁ। ରହିପାରେ ଆପଣମାନେ ପ୍ରତିଦିନ ଜଳିପାରନ୍ତି, ତଥାପି ଚିରଦିନ ପାଇଁ ନୁହେଁ। ବୁଝନ୍ତୁ, ଚିରସ୍ଥାୟୀ ଓ ନିତ୍ୟସ୍ଥାୟୀ ମଧ୍ୟରେ ପ୍ରଭେଦ ରହିଅଛି। ଚିରଦିନଟି ତ ଚିରଦିନ ଅଟେ ଏବଂ ପ୍ରତ୍ୟେକ ଅଟେ, ଏକ ଯୋଗସୂତ୍ର ମାତ୍ରକ ଅଟେ, ଯାହାର ଅର୍ଥଟି ସମୟର ଏକ ବ୍ୟବଧାନ ଅଟେ, କିନ୍ତୁ ଅନନ୍ତ ଜୀବନ କଦାପି ନୁହେଁ। କିନ୍ତୁ ଚିରସ୍ଥାୟୀଟି ଆପଣମାନେ ତ ଚିରସ୍ଥାୟୀ ଜୀବନକୁ କଦାପି ପାଇପାରନ୍ତି ନାହିଁ। ଆପଣମାନେ ତ ଅନନ୍ତ ଜୀବନକୁ ଲାଭ କରିଅଛନ୍ତି, ଯେହେତୁ ଅନନ୍ତ ଜୀବନର କେବଳ ଏକମାତ୍ର ଗଠନଟି ରହିଅଛି। ଆଉ ସେ ଯିଏ ବି ଅନନ୍ତ ଜୀବନକୁ ଲାଭ କରିଅଛି, ସେ ତ ଜୀବିତ ରହିଥାଏ, ଆଉ ଈଶ୍ୱରଙ୍କ ସର୍ବଦା ଆଶୀର୍ବାଦ ପାତ୍ର ହୋଇ ରହିଥାଏ। ତଥାପି ଯେଉଁ ପ୍ରାଣୀଟି ପାପ କରିଥାଏ, ସେହି ପ୍ରାଣୀଟି ପାଇବ କଣ ପାଇବ? ତାହା ହିଁ ଯଥୋଚିତ ବିଷୟଟି ଅଟେ। ତେବେ ନିଶ୍ଚିତ ରୂପେ ଏହା ତ ଅନନ୍ତ ଜୀବନକୁ ଲାଭ କରିନାହିଁ, ଏହା ପାଇଅଛି, ଏହା ତ ତାହାର ଦଣ୍ଡଟିକୁ ଲାଭ କରିଅଛି, ମାତ୍ର ଅନନ୍ତ ଜୀବନକୁ ନୁହେଁ। ତେଣୁ ଆପଣମାନେ ଲକ୍ଷ୍ୟ କରନ୍ତୁ, ଶିକ୍ଷା ଲାଭ କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ଅନେକ ଗୁଡ଼ିଏ ବିଷୟ ବାକି ରହିଯାଇଅଛି, ଆଉ ଆମମାନେ ପରେ ଏହା ଉପରେ ବିଚାର କରିବୁ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆମମାନ ସେହି ପ୍ରିୟ ଭଉଣୀ ଜଣକ ଯେତେବେଳେ ସେହି ସ୍ଥାନଟି ଆଡ଼କୁ ଯାଉଅଛନ୍ତି, ସେଠାରେ ଆସୁ ଆମେ ସେହି ଜଣାଶ ଗୀତଟିକୁ ଗାନ କରୁ। ଏଠାରେ ଉପସ୍ଥିତ ରହିଥିବା ସେହି ମହିଳା ଜଣଙ୍କ ସମ୍ଭବତ ଅଟନ୍ତି, ଏପରି ବିଶ୍ୱାସ କରିଥାଏ। ରୋଜଲା, ସେ ତୁମର ମାତା ନୁହନ୍ତି କି? ପରମେଶ୍ୱର ଅବଶ୍ୟ ତୁମକୁ ଆଶୀର୍ବାଦ କରନ୍ତୁ। ଭଉଣୀ ଆପଣଙ୍କୁ ସେପରି କରୁଥିବା ଦେଖି ଆନନ୍ଦିତ ଅଟେ, ଏହା ତ ଅତି ଉତ୍ତମ ବିଷୟ ଅଟେ। ରୋଜଲା ଗ୍ରିଫିନ୍ ଆମମାନେ ଲାଭ କରିଥିବା ଅଳ୍ପ ସଂଖ୍ୟକ ବନ୍ଧୁମାନ ମଧ୍ୟରୁ ଜଣେ ଅଟନ୍ତି। ସେ ଜଣେ ଏପରି ଯୁବତ ଥିବା ସମୟରେ ଅତ୍ୟଧିକ ମଦ୍ୟପାନ କରୁଥିଲେ, ଆଉ ଏଠାରେ ଉପସ୍ଥିତ ଥିବା ଅଧିକାଂଶ ଲୋକ ନିମନ୍ତେ ସମ୍ଭବତଃ ସେ ଅପରିଚିତ ହୋଇଥାଇ ପାରନ୍ତି। ମୋତେ ସେପରି କହୁଥିବା କାରଣରୁ ରୋଜଲା ତାହାକୁ ଅପସନ୍ଦ କରିନପାରନ୍ତି। ଏଠାରେ ଇଣ୍ଡିଆନାର ସେହି ସ୍ଥାନରେ ଯେତେବେଳେ ସେ ସେଦିନର ପ୍ରଚାର ମଞ୍ଚ ଉପରକୁ ଉଠି ଆସିଥିଲେ, ଆପଣମାନେ ଯଦି କଦାପି ଜଣେ ଦୁର୍ଭାଗା ମହିଳାଙ୍କୁ ଦେଖିଥାନ୍ତି, ତେବେ ସେମାନଙ୍କ ମଧ୍ୟରୁ ସେ ଜଣେ ମହିଳା ଥିଲେ। ଚୁରାପାନ କରୁଥିବା ଅତି ମଦହସ୍ତ ଚକ୍ଷୁ ବିଶିଷ୍ଟା ମହିଳା ଜଣଙ୍କ ଥିଲେ। ଯେତେବେଳେ କି ଶିକାଗୋର 40 ଜଣ ବିଶିଷ୍ଟ ଚିକିତ୍ସକ ମନ୍ତବ୍ୟ ପ୍ରଦାନ କରିଥିଲେ ଯେ ସେ ଅଟନ୍ତି ମଦ୍ୟପଗଣ ଅପରିଚିତ ଅଟନ୍ତି, ଆଉ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାଙ୍କୁ ପରିତ୍ୟାଗ କରିଦେଇଥିଲେ। କିନ୍ତୁ ଏକ ରାତ୍ରି କାଳେ ଯେତେବେଳେ ସେ ଉପାସନାକୁ ଆସିଥିଲେ, ସେତେବେଳେ ପବିତ୍ର ଆତ୍ମା ତାଙ୍କ ଜୀବନର ଅବସ୍ଥାଟିକୁ ପ୍ରକାଶ କରିଥିଲେ, ଆଉ ଠିକ୍ ସେହି ସ୍ଥାନରେ ତାଙ୍କ ସେ ଆପ୍ କରିଥିଲେ, ତାହା ହିଁ ଏହାକୁ ସ୍ଥିରୀକୃତ କରିଥିଲା। ବର୍ତ୍ତମାନ ତାଙ୍କ ଆଡ଼କୁ ଚାହାନ୍ତୁ, ସେ ଯେ ପ୍ରାୟ 30 ବର୍ଷ ପାଖାପାଖି ବୟସ ହେବେ ମୁଁ ଏପରି ଅନୁମାନ କରିଥାଏ। ଆପଣଙ୍କର 16 ଅବସ୍ଥାକୁ ସମ୍ଭବତଃ ଅନେକ ଦିନରୁ ପାର କରି ସାରିଥିବେ। ଆକର୍ଷଣୀୟ, ଖୁବ୍ ସୁନ୍ଦରୀ ଯୁବକ ଜଣ ଅଟନ୍ତି। ସେହି ଦିନଠାରୁ କଦାପି ହୁଇସ୍କି ପାନ କରିନାହାନ୍ତି, ଏହା ନିମନ୍ତେ କୌଣସି ଆଗ୍ରହ ମଧ୍ୟ ରହିନାହିଁ। ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରୁଅଛନ୍ତି, ପ୍ରତ୍ୟେକ ଗଳିକନ୍ଦିକୁ ଯାଉଅଛନ୍ତି, ଏବଂ ଈଶ୍ୱରଙ୍କ ମହିଳା ନିମନ୍ତେ ପାପୀମାନଙ୍କ ନିକଟରେ ଏବଂ ମଦ୍ୟପମାନଙ୍କ ନିକଟରେ ସାକ୍ଷୀଦାନ କରୁଅଛନ୍ତି। ପ୍ରତ୍ୟେକ ମଦ୍ୟପମାନଙ୍କ ନିକଟରେ, ଅଖରାସ୍ଥ ସ୍ଥାନମାନଙ୍କରେ, ଚିକାଗୋର ପ୍ରତ୍ୟେକ ସ୍ଥାନମାନଙ୍କରେ ପ୍ରଭୁଙ୍କ ନିମନ୍ତେ କିଛି ସେବା କାର୍ଯ୍ୟଟିକୁ କରୁଅଛନ୍ତି। ସେ ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଥିଲେ, ଆଉ ତାଙ୍କ ମା ଠିକ୍ ସେପରି ଭାବରେ ଗ୍ରହଣ କରିବା ନିମନ୍ତେ ଆଜି ରାତ୍ରି କାଳ ଏଠାକୁ ଆସିଅଛନ୍ତି। ଯଦି ଜଣେ ପରମେଶ୍ୱର ତାଙ୍କୁ ସୁସ୍ଥ କରିପାରିଥିଲେ, ଯଦି ଯୀଶୁ ତାଙ୍କ ମଧ୍ୟରେ ସୁସ୍ଥତା ପ୍ରଦାନ କରିପାରନ୍ତି, ଆଉ ବାକ୍ୟରେ କି କର୍ମରେ ତୁମମାନେ ଯାହା କିଛି କର, ସେ ସମସ୍ତ କିଛି ପ୍ରଭୁ ଯୀଶୁଙ୍କ, ତାହା ହିଁ ଯାହାକି ବାଇବଲରେ କୁହାଯାଇଅଛି, ଏବଂ ଏହା ହିଁ ଯଥୋଚିତ ବିଷୟ ଅଟେ, ଅତ୍ୟୁତ୍ତମ ବିଷୟ ଅଟେ। ବର୍ତ୍ତମାନ ଆମମାନେ ବାପ୍ତିସ୍ମ ସଭାଟିକୁ ସମ୍ପୂର୍ଣ୍ଣ କରିବାକୁ ଯାଉଅଛୁ। ଆମ୍ଭେମାନେ ଯେତେବେଳେ ଆରାଧନାଟିକୁ ବାପ୍ତିସ୍ମ କରିବା ସଭାଟିକୁ କରିବାକୁ ଯାଉଅଛୁ, ସେତେବେଳେ ସଭାଟିର ପ୍ରସ୍ତୁତିକରଣ ନିମନ୍ତେ କେବଳ ଅଳ୍ପ ସମୟ ନିମନ୍ତେ ଆମମାନେ ବତୀଗୁଡ଼ିକୁ ବନ୍ଦ କରିବାକୁ ଯାଉଅଛୁ। ତତ୍ପରେ ପ୍ରଭୁଙ୍କଠାରେ ଆମମାନେ ଏକ ଉତ୍ତମ ସମୟଟିକୁ ଆଶା କରିବୁ। ଆଜି ରାତ୍ରି କାଳରେ ଆପଣମାନେ ବାପ୍ତିସ୍ମ ସେବା କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିବାକୁ ଯାଉଛନ୍ତି କି? ଉତ୍ତମ କଥା, ଆପଣମାନେ ବାପ୍ତିସ୍ମ ଭଲ ହେବ, ଆପଣମାନେ ପ୍ରସ୍ତୁତ ହୋଇ ଯାଆନ୍ତୁ, ଆଉ ମୁଁ ଆରମ୍ଭ କରିବି, ମୁଁ ଗୀତକୁ ଚାଳନା ଦେବି, ଆଉ ସେମାନଙ୍କୁ ଆମେମାନେ ଆଗକୁ ପଢିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିବୁ, ଏବଂ ସେମାନେ ସେଟାକୁ ଆସିବେ ଯେତେବେଳେ ସେମାନେ ପ୍ରସ୍ତୁତ କରିଥାନ୍ତି। ବାପ୍ତିସ୍ମ ନିମନ୍ତେ ବ୍ୟବହୃତ ହେଉଥିବା ପୋଷାକ ଗୁଡ଼ିକୁ ଠିକ୍ ପଛରେ ଠିକ୍ ସେହି ସ୍ଥାନରେ ଅଛି କି? ଉତ୍ତମ କଥା ଅଟେ। ସେହି ଉତ୍ତମ ଗୀତ ଗୁଡ଼ିକ ମଧ୍ୟରୁ ଆସୁ ଆମମାନେ କେବଳ ଗୋଟିଏ ମାତ୍ର ଗୀତକୁ ଗାନ କରୁ। ଆମମାନେ ଜୀବିତ ରହିତା ପର୍ଯ୍ୟନ୍ତ ସବୁଦାସ ପରି କରିବୁ। ଆମମାନେ ଅବଶ୍ୟ କଣ କରିବୁ? ଯୀଶୁଙ୍କ ନାମକୁ ଆପଣମାନଙ୍କ ସହିତ ନେବା ଏବଂ ତାଙ୍କ ଚରଣ ତଳେ ନମ୍ରତାର ସହିତ ପଡ଼ିବା। ରାଜାମାନଙ୍କ ରାଜାଙ୍କୁ ସ୍ୱର୍ଗରେ ମୁକୁଟ ପିନ୍ଧାଇବୁ। ଆମମାନଙ୍କ ଯାତ୍ରା ଯେବେ ଶେଷ ହେବ, ଅତ୍ୟୁତ୍ତମ ବିଷୟଟି ଅଟେ ଆମମାନଙ୍କ ପାଦରେ ଭରା ଦେଇ ଠିଆ ହେବା। ଆମମାନଙ୍କୁ କ'ଣ କରିବାକୁ ଅଛି ତା ମୁଁ ଆପଣମାନଙ୍କୁ କହିବି। ବର୍ତ୍ତମାନ ପଛକୁ ବୁଲି ପଡ଼ନ୍ତୁ ଆଉ ସେଠାରେ ରହିଥିବା ଯେକୌଣସି ବି ଜଣେ ବ୍ୟକ୍ତିଙ୍କ ସହିତ କରମର୍ଦ୍ଦନ କରନ୍ତୁ ଆଉ କହନ୍ତୁ ଭାଇ ଆପଣ କିପରି ବ୍ୟସ୍ତ ଅଛନ୍ତି, ଆପଣଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଆପଣଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିବା କାରଣରୁ ମୁଁ ନିଶ୍ଚିନ୍ତ ରୂପେ ଆନନ୍ଦିତ ଅଟେ। ମଧୁର ନାମ କିପରି ଉତ୍ତମ ନାମ, ସ୍ୱର୍ଗର ଓ ମର୍ତ୍ତର ଆଶା। ଉତ୍ତମ ନାମଟି କିପରି।